ଆସନ୍ତୁ ଆମମାନେ ନିଜ ନିଜର ମସ୍ତକ ଗୁଡିକୁ ଅବନତ କରୁ। ପ୍ରଭୁ ଯୀଶୁ ମହାନ ପଳର ପାଳକ, ଆମ୍ଭେମାନେ ଆପଣଙ୍କର ଅତ୍ୟନ୍ତ ଋଣୀ ଅଟୁ, କାରଣ ଆପଣ ଆମମାନଙ୍କର ହୃଦୟ ମଧ୍ୟରେ ଯେଉଁ ପ୍ରେମଟିକୁ ଅବାଧରେ ପ୍ରଦାନ କରିଅଛନ୍ତି ତାହାର ମୂଲ୍ୟଟିକୁ ତ ଆମ୍ଭେମାନେ କଦାପି ପ୍ରଦାନ କରି ନପାରୁ। ଆମ୍ଭେମାନେ ଆପଣଙ୍କ ସମୀପରେ ଦଣ୍ଡାୟମାନ ହୋଇ ଆପଣମାନଙ୍କର ମସ୍ତକ ଗୁଡିକୁ ଯେତେବେଳେ ଅବନତ କରି ରଖିଅଛୁ, ସେତେବେଳେ ଆମମାନେ ଆପଣମାନଙ୍କୁ ଅତି ଅଯୋଗ୍ୟ ବୋଲି ବିବେଚନା କରୁଅଛୁ। ଆମମାନଙ୍କୁ ସମସ୍ତ ପ୍ରକାରର ଅପରାଧରୁ ଓ ପାପରୁ ଧୌତ କରି ପରିଷ୍କୃତ କରନ୍ତୁ ବୋଲି ଆମମାନେ ଆପଣଙ୍କ ନିକଟରେ ନିବେଦନ କରୁଥାଉ, ତଥା ଆଜି ଆମମାନଙ୍କ ଶରୀର ଗୁଡିକୁ ଆପଣ ଯେ ଶକ୍ତିଶାଳୀ କରନ୍ତୁ ଏପରି ଆମେ ପ୍ରାର୍ଥନା କରୁଅଛୁ। ଏଠାରେ ଅନେକ ରୋଗାଗ୍ରସ୍ତ ଓ ପୀଡ଼ିତରେ ଜର୍ଜରିତ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ପୁନଶ୍ଚ ରୁମାଲ ଗୁଡିକର ମାଧ୍ୟମରେ ଏବଂ ଦୂରଭାଷ ଯନ୍ତ୍ର ମାଧ୍ୟମରେ ପ୍ରତ୍ୟେକ ସ୍ଥାନ ମାନଙ୍କରୁ ଅନେକ ଗୁଡିଏ ଅନୁରୋଧ ଗୁଡିକ ମଧ୍ୟ ଆଜି ଆସିବାରେ ଲାଗିଅଛି। ଏଠାରେ ସେପରି ଏକ ଦୃଶ୍ୟ ଦେଖାଯାଉଅଛି, ଆଉ ଜଗତର ଇତିହାସକୁ ଯେ ଆମମାନେ ବର୍ତ୍ତମାନ ଶେଷ କରିବାକୁ ଯାଉଅଛୁ ଏପରି ତ ଆମମାନେ ବିଶ୍ୱାସ କରୁଥାଉ। ପୁନଶ୍ଚ ଅଳ୍ପ ସମୟ ଉତ୍ତାରେ ଏକ ଅବସରଟିର ଅନ୍ତରାଳରେ ଏହା ମ୍ଲାନ ହୋଇଯିବ, ଏଣୁ ସେହି ଅବସର ନିମନ୍ତେ ପ୍ରସ୍ତୁତ ହେବା ନିମନ୍ତେ ଆମମାନେ ଚାହୁଁଅଛୁ। ଆଉ ସେହି କାରଣରୁ ଆଜିର ପ୍ରଭାତ ସମୟରେ ଆମମାନେ ଏଠାରେ ସମବେତ ହୋଇଅଛୁ, ଅର୍ଥାତ୍ ସେହି ସମୟଟିର ନିମନ୍ତେ ପ୍ରସ୍ତୁତ ରହିବା ନିମନ୍ତେ ଆମମାନେ ସମବେତ ହୋଇଅଛୁ। ଆଉ ମୋତେ ଯେପରି ଅବଗତ କରାଯାଇଅଛି ତଦନୁସାରେ ଆଜି ଏହି ଶୁଭ ପ୍ରଭାତ ସମୟରେ ଏହି ଉପାସନାଟିକୁ ଦେଶର ବିଭିନ୍ନ ସ୍ଥାନକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୂରଭାଷ ଯନ୍ତ୍ର ମାଧ୍ୟମରେ ସମ୍ପର୍କ ସ୍ଥାପନ କରାଯାଇ ରଖାଯାଇଅଛି। ଆମ୍ଭମାନଙ୍କ ରବଟି ଯେଉଁ ସ୍ଥାନରେ ପହଞ୍ଚୁନା କାହିଁକି ସେହି ସ୍ଥାନର କ୍ଷୁଦ୍ର ମଣ୍ଡଳୀଟି ତଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉ। ସେମାନଙ୍କ ମଧ୍ୟରେ ଥିବା ରୋଗୀମାନଙ୍କୁ ସୁସ୍ଥତା ପ୍ରଦାନ କରନ୍ତୁ, ଆଉ ସେମାନଙ୍କର ଆତ୍ମା ଗୁଡିକୁ ସମସ୍ତ ପ୍ରକାରର ମନ୍ଦତାରୁ ସୁରକ୍ଷା କରି ରଖନ୍ତୁ ବୋଲି ମୁଁ ନିବେଦନ କରୁଅଛି। ଆଉ ଆମମାନେ ସମସ୍ତେ ଯେପରି ସେହି ସୁଯୋଗ ସୁବିଧାଟିକୁ ଆଜିର ପ୍ରାତଃକାଳରେ ଏହି ଆରାଧନା ମଧ୍ୟରେ ପାଇ ଉପଭୋଗ କରିପାରୁ ସେଥିପାଇଁ ଆମମାନଙ୍କୁ ସାହାଯ୍ୟ ପ୍ରଦାନ କରନ୍ତୁ। ଆଉ ଆପଣଙ୍କର ଦୋଲିଖିତ ବାକ୍ୟର ମାଧ୍ୟମରେ ଆପଣ ଆମମାନଙ୍କୁ ସହିତ କଥାବାର୍ତ୍ତା କରନ୍ତୁ, ଏହା ହିଁ ଆପଣଙ୍କ ନିକଟରେ ଆମମାନେ ନିବେଦନ କରୁ, ତଥା ସେହି ବିଷୟ ଗୁଡିକୁ ଯାହାକି ଆମମାନେ ଆବଶ୍ୟକ କରିଥାଉ ପବିତ୍ର ଆତ୍ମା ଆମମାନଙ୍କ ନିକଟରେ ତାହା ସୁସ୍ପଷ୍ଟ କରନ୍ତୁ। ଆଉ ଆମମାନେ ଯେତେବେଳେ ରାଷ୍ଟ୍ରର ପ୍ରତ୍ୟେକ ସ୍ଥାନରୁ ଆସି ଏଠାରେ ସମବେତ ହୋଇଥାଉ ଏବଂ ଆମମାନେ ଯେ କ୍ଷୁଦ୍ର ସଂଖ୍ୟକ ମଣ୍ଡଳୀଟି ଅଟୁ ଏପରି ଯେତେବେଳେ ବିବେଚନା କରିଥାଉ, ତଥାପି ଯେହେତୁ ଆମମାନଙ୍କର ଯୀଶୁଖ୍ରୀଷ୍ଟ ସହିତ ଉପରେ ବିଶ୍ୱାସ କରୁଅଛୁ, ସେହି କାରଣରୁ ତାଙ୍କର ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଆମମାନଙ୍କ ଯେ ସ୍ଥାନ ରହିଅଛି ଏହା କମ ଯେତେବେଳେ ବିଶ୍ୱାସ କରୁଥାଉ। ହେ ପ୍ରଭୁ, ଏହି ବିଷୟ ଗୁଡିକୁ ଆମମାନଙ୍କୁ ପ୍ରଦାନ କରନ୍ତୁ। ଆଉ ସଭାଟିକୁ ଯେତେବେଳେ ଶେଷ କରିଥାଉ ଏବଂ ରାଷ୍ଟ୍ର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ରହିଥିବା ଆମମାନଙ୍କ ଗୃହ ଗୁଡିକୁ ଆମେ ଯେତେବେଳେ ଫେରି ଯାଇଥାଉ ସେତେବେଳେ ଇମାୟୁ ନଗରକୁ ଯାଉଥିବା ସେହି ଶିଷ୍ୟମାନଙ୍କ ପରି ଆମମାନେ ମଧ୍ୟ କହିପାରୁ ଯେତେବେଳେ ସେ ଆମମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଓ ଆମମାନଙ୍କୁ ଧର୍ମସ୍ଥଳ ବୁଝାଉଥିଲେ ସେତେବେଳେ କଣ ଆମମାନ ହୃଦୟ ଉତ୍ତପ୍ତ ହେଉନଥିଲା। ଆଉ ହେ ପିତା, ମୁଁ ଜାଣେ ଯେ ମୁଁ ଯାହା କିଛି ପ୍ରଚାର କରିବି ତାହା ତ ନିଶ୍ଚିତ ରୂପେ ଅପ୍ରାଚୁର୍ଯ୍ୟ ଅଟେ। ସେମାନଙ୍କ ସହିତ ରାଷ୍ଟ୍ରବ୍ୟାପୀ ସମ୍ପର୍କ ସ୍ଥାପନ କରିଥିବା ପ୍ରତ୍ୟେକ ବ୍ୟକ୍ତିଗଣ ଯେ ଖୁବ୍ ଉତ୍ତମ ଖ୍ରୀଷ୍ଟିଆନ ବ୍ୟକ୍ତିଗଣ ଅଟନ୍ତି ଏପରି ତ ହୋଇନପାରେ, ଏପରି ମଧ୍ୟ ହୋଇନପାରେ ଯେ ମୁଁ ଯାହା କିଛି ପ୍ରଚାର କରିଥାଏ ତାହା ମଧ୍ୟ କିଛି ଉତ୍ତମ ଧରଣର ଆଚରଣକୁ ସେମାନଙ୍କ ମଧ୍ୟରେ ଉତ୍ପନ୍ନ କରିପାରେ। ଯେହେତୁ ଆମମାନେ ସମସ୍ତେ ତ ସମାନ ଧରଣର ଲୋକ ଅଟୁ, ଆମମାନେ ତ ମନୁଷ୍ୟ ଜାତି ମରଣଶୀଳ ଅଟୁ, ମାତ୍ର ମହାନ ପବିତ୍ର ଆତ୍ମା ହିଁ କେବଳ କଥାବାର୍ତ୍ତା କରନ୍ତୁ, ସେ ବାକ୍ୟଟିକୁ ନିୟନ୍ତ୍ରିତ କରନ୍ତୁ ଆଉ କେବଳ ଆପଣଙ୍କର ସୁସ୍ପଷ୍ଟ ବାକ୍ୟକୁ ଆମକୁ ପ୍ରଦାନ କରନ୍ତୁ। ଆମମାନେ ବର୍ତ୍ତମାନ ତାଙ୍କରି ଉପରେ ନିର୍ଭର କରୁଅଛୁ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେନ୍। ଆପଣମାନେ ବସି ଯାଇପାରନ୍ତି। ମୁଁ ତ ପ୍ରାୟତଃ ହୋଇଥାଏ ନିଜକୁ ନିଜେ ବିସ୍ମିତ ହୋଇଥାଏ। ମୁଁ ତ ପତ୍ନୀଙ୍କୁ ମଧ୍ୟ ଏହା କହିଥିଲି, ଯଦି ସେ ଟ୍ୟୁସନରେ ଥାଇ ଏତେବେଳେ ଶୁଣୁଥାଇ ପାରନ୍ତି, ମୁଁ ଫେରିଆସି କୌଣସି ଏକ ସେବା କାର୍ଯ୍ୟକୁ କହିବାକୁ ଯେ ଅବସର ଟିକେ ପାଇପାରିବି ଏପରି ଏକ ଚିନ୍ତାକୁ ମଧ୍ୟ ମୁଁ କରିନଥିଲି। ଆଉ ସେପରି କାରଣରୁ ମୁଁ ପରିଧେୟ ବସ୍ତ୍ର ଗୁଡିକୁ ମଧ୍ୟ ଆଣିନଥିଲି। ଆଉ ମୁଁ ମୋର ବୋହୂଙ୍କୁ କହିଥିଲି, ସେ ତ ମୋର ଦେହାବରଣଟିକୁ ସେତେବେଳେ ଇସ୍ତ୍ରୀ ପ୍ରଦାନ କରୁଥିଲେ। ଆଉ ମୁଁ ତାଙ୍କୁ କହିଥିଲି ଯେ ମୁଁ ତ ମଞ୍ଚଟିର ପଶ୍ଚାତ ରହିଥାଏ, ତେଣୁକରି କୋଟ୍ କିପରି ରଙ୍ଗର ଏବଂ ପ୍ୟାଣ୍ଟ କିପରି ରଙ୍ଗର ମୁଁ ଯେ ପିନ୍ଧିଥାଏ ତାହାକୁ ଲୋକମାନେ ଜାଣିନଥାନ୍ତି। ତେଣୁକରି ଯେଉଁ କୋଟିକୁ ମୁଁ ପ୍ରାୟ ସବୁବେଳେ ପରିଧାନ କରିଥାଏ, ସେଟା ତ ମୋର କୋଟିକୁ ଏବଂ ଅନ୍ୟାନ୍ୟ ବସ୍ତ୍ର ଗୁଡ଼ିକୁ ଇସ୍ତ୍ରୀ ପ୍ରଦାନ କରିଥିଲେ, ତେଣୁ କଦାପି ନୁହେଁ, ବ୍ୟସ୍ତ ହେବ ନାହିଁ, ସବୁକିଛି ଉତ୍ତମ ଅଟେ। ବର୍ତ୍ତମାନ ଆମମାନେ ଏଠାରେ ଅନୁରୋଧ ଗୁଡ଼ିକୁ ଲାଭ କରିଅଛୁ, ଆଉ ତାହା ଜଣେ ଅତି ପ୍ରିୟ ଭାଇଙ୍କ ଠାରୁ ଅଟେ। ଆଉ ସେହି ସ୍ଥାନଟି ତାହା ତ ପ୍ରେସ୍କୋଟ୍ ଆରିଜନା, ପ୍ରେସ୍କୋଟ୍ ସ୍ଥାନଟି ଆଜିର ପ୍ରାତଃକାଳରେ ମଧ୍ୟ ସମ୍ପ୍ରସ୍ଥାପନ କରାଯାଇ ରଖାଯାଇଅଛି, ଏପରି ମୁଁ ବିଶ୍ୱାସ କରିଥାଏ। ମୁଁ ବିବେଚନା କରେ କି ଯେ ଭଉଣୀ ମାର୍ସିଆରଙ୍କର ପିତା ଏହି ସଭାକୁ ଆସିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ଯାତ୍ରାପଥରେ ଥିଲେ, ମାତ୍ର ହୃଦରୋଗରେ ଆକ୍ରାନ୍ତ ହେବା ଯୋଗୁଁ ତାଙ୍କୁ ଚିକିତ୍ସାଳୟକୁ ଯିବାକୁ ପଡ଼ିଥିଲା, ଭାଇ କଗିନ୍ସକୁ ନେଇଯିବାକୁ ପଡ଼ିଥିଲା, ଆଉ ଭାଇ ଜୁନିୟର ଜ୍ୟାକସନ୍ ମଧ୍ୟ ସେ ମଧ୍ୟ ଅନ୍ୟ ଏକ ଦୂରଭାଷର ମାଧ୍ୟମରେ କିମ୍ବା ଅନ୍ୟ ବେତାର କେନ୍ଦ୍ର ମାଧ୍ୟମରେ କ୍ଲାର୍କସ୍ କ୍ରୁ କିମ୍ବା ନ୍ୟୁଏଲବାନୀର ସହିତ ଯୋଗାଯୋଗ ରକ୍ଷା କରୁଅଛନ୍ତି, ଏପରି ମୁଁ ଆଶା କରୁଅଛି। ଆଉ ତାଙ୍କର ପିତା ମଧ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଟନ୍ତି, ଯଥା ଯକୃତି ସଂକ୍ରାନ୍ତ କରିଥିବା ମାରାତ୍ମକ କର୍କଟ ରୋଗରେ ପୀଡ଼ିତ ଅଟନ୍ତି। ତେଣୁକରି ଆମମାନେ ସୁନିଶ୍ଚିତ ରୂପେ ସେମାନଙ୍କୁ ମଧ୍ୟ ପ୍ରାର୍ଥନାରେ ଗ୍ରହଣ କରିବାକୁ ଚାହିଁବୁ। ଆଉ ବର୍ତ୍ତମାନ ଏଠାରେ ଆହୁରି ଅନେକ ମଧ୍ୟ ଯେପରି ପୀଡ଼ିତାବସ୍ଥ ଅଛନ୍ତି, କିନ୍ତୁ ଆମମାନେ ତ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟତୀତ କରିବାକୁ ଚାହୁଁନଥାଉ। ପରମେଶ୍ୱର ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ବିଷୟରେ ସବୁକିଛି ଜାଣନ୍ତି, ତେଣୁ ଆସନ୍ତୁ ଆମମାନେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା। ପ୍ରେମୟ ଈଶ୍ୱର, ଯେତେବେଳେ ସେହି ପ୍ରିୟ ଭାଇ ଭାଇ ବୃଦ୍ଧ ଦୁର୍ବଳ ଶରୀରର ବ୍ୟକ୍ତି ଜଣକ ଭାଇ କଗିନ୍ସ କାର୍ଯ୍ୟକ୍ଷେତ୍ର ସ୍ଥିତ ଜଣେ ପ୍ରାଚୀନ ଯୋଦ୍ଧା ଜଣକ ହୋଇଅଛନ୍ତି, କୌଣସି ଏକ ସ୍ଥାନରେ ଚିକିତ୍ସାଳୟରେ ଆଜିର ପ୍ରଭାତ କାଳରେ ଚିକିତ୍ସାଧୀନ ଅଟନ୍ତି ଏବଂ ଆପଣା ହୃଦରୋଗର ପୀଡ଼ାରେ ଯନ୍ତ୍ରଣା କରୁଅଛନ୍ତି, ପ୍ରଭୁ ସେ ବୃଦ୍ଧ ବ୍ୟକ୍ତିଙ୍କର ହୃତ୍ପିଣ୍ଡ ମାରାତ୍ମକ ପୀଡ଼ାର ବେଦନାରେ ଗ୍ରସ୍ତ ଅଟେ। ପ୍ରଭୁ ଆପଣ ତାଙ୍କୁ ସାହାଯ୍ୟ କରନ୍ତୁ, ଏହା ହିଁ ମୁଁ ପ୍ରାର୍ଥନା କରିଥାଏ, ଆଉ ଏହା ହିଁ ଆପଣଙ୍କୁ ଆପଣ ତାଙ୍କୁ ପ୍ରଦାନ କରନ୍ତୁ। ସେ ତ ଆପଣଙ୍କୁ ସ୍ନେହ କରିଥାନ୍ତି, ଆମେ ଯେପରି କରିଥାଉ ସେପରି ସେ ମଧ୍ୟ ଜୀବନକୁ ପ୍ରିୟ ଜ୍ଞାନ କରିଥାନ୍ତି, ଆଉ ସେ ମଧ୍ୟ ବଞ୍ଚିବା ନିମନ୍ତେ ଚାହିଁଥାନ୍ତି। ହେ ପ୍ରଭୁ ପରମେଶ୍ୱର, ତାହା ହିଁ ପ୍ରଦାନ କରିବା ହେଉନ୍ତୁ। ଯୀଶୁଙ୍କ ନାମରେ ପୁନଶ୍ଚ ରାଷ୍ଟ୍ର ବିଭିନ୍ନ ସ୍ଥାନରୁ ଆମେ ତାଙ୍କ ନିମନ୍ତେ ପ୍ରାର୍ଥନା କରିଥାଉ, ଯେପରିକି ଆପଣ ତାଙ୍କୁ ରୋଗମୁକ୍ତ କରି ଚିକିତ୍ସାଳୟରୁ ବାହାର କରି ଆଣନ୍ତି, ଆଉ ସେ ନିଶ୍ଚୟ ଆସିବେ, ଏହି ସଭାଟି ମଧ୍ୟକୁ ଅବଶ୍ୟ ଆସିବେ, ଏପରି ଆମମାନେ ବିଶ୍ୱାସ କରିଥାଉ। ଆମମାନେ ଭାଇ ଜ୍ୟାକସନ୍ଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିଥାଉ, ତାଙ୍କର ପୂଜ୍ୟ ପିତା ବର୍ତ୍ତମାନ ମୃତପ୍ରାୟ ସେଠାରେ ସ୍ଥାୟୀ ଅବସ୍ଥାରେ ପଡ଼ି ରହିଅଛନ୍ତି, ଆଉ ଜୁନିୟରଙ୍କ ପରି ଉତ୍ତମ ବ୍ୟକ୍ତିଙ୍କୁ ଏହି ପୃଥିବୀ ପୃଷ୍ଠକୁ ଆସିବାକୁ ସେ ସୁଯୋଗ ପ୍ରଦାନ କରିଥିଲେ। ସୁତରାଂ ମୁଁ ପ୍ରାର୍ଥନା କରିଥାଏ ଯେ ହେ ପ୍ରିୟ ପ୍ରଭୁ, ଆପଣ ତାଙ୍କୁ ଆରୋଗ୍ୟତା ପ୍ରଦାନ କରନ୍ତୁ। ଏହା ଯେ ଏକ ଅସମ୍ଭବ ଧରଣ ବିଷୟ ଅଟେ, ଏପରି ତ ମୁଁ ଜାଣିଥାଏ, ଚିକିତ୍ସକଗଣ ଚିକିତ୍ସା ବିଜ୍ଞାନ ଅଟେ ଏବଂ ଔଷଧପତ୍ର ଗୁଡ଼ିକ ତ ସେପରି ଜଣେ ରୋଗୀଙ୍କ ପ୍ରତି କୌଣସି କରିପାରନ୍ତି ତାହାକୁ ମଧ୍ୟ ସେମାନେ ବୁଝିପାରିନଥାନ୍ତି। ତଥାପି ଭାଇ ହଲ୍ଙ୍କୁ ମଧ୍ୟ ଆମେ ଯେତେବେଳେ ସ୍ମରଣ କରିଥାଉ, ଯେତେବେଳେ କି ଏଠାରେ ସ୍ଥିତ ସବୁଠାରୁ ସୁଯୋଗ୍ୟ ଚିକିତ୍ସକ ଜଣକ ଲୁଇସ୍ ଭିଲ୍ଲିରେ ରହୁଥିବା ଚିକିତ୍ସକ ଜଣକ ସେପରି କହିଥିଲେ ଯେ ସେ ତ କେବଳ ଅତି ଅଳ୍ପ କ୍ଷଣ ନିମନ୍ତେ ଜୀବିତ ରହିପାରନ୍ତି, ଯିଏକି ଯକୃତ ମଧ୍ୟରେ ସଂକ୍ରମିତ ହୋଇଥିବା କର୍କଟ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଥିଲେ, ଆଉ ସେ ତ ଅଦ୍ୟାବଧି ଜୀବିତ ହୋଇ ରହିଅଛନ୍ତି, ଆଉ ତାହା ତ ବିଗତ 25 ବର୍ଷ ତଳ ଘଟଣା ଅଟେ, ଏବଂ ଏହା ତ ଆପଣଙ୍କର ଅନୁଗ୍ରହ କାରଣ ଯୋଗୁଁ ହିଁ ସମ୍ଭବପର ଅଟେ। ତେଣୁକରି ହେ ପ୍ରଭୁ, ଆପଣ ଭାଇ ଜ୍ୟାକସନ୍ଙ୍କୁ ମଧ୍ୟ ଆଜିର ଦିବସରେ ସୁସ୍ଥ ପ୍ରଦାନ କରିବେ, ଏହା ହିଁ ମୁଁ ପ୍ରାର୍ଥନା କରିଥାଏ। ଆପଣଙ୍କ ଅନୁଗ୍ରହ ଏବଂ କରୁଣା ତାଙ୍କ ଉପରେ ସର୍ବଦା ସୁସ୍ଥିର ରହିଥାଉ, ଆଉ ସେହି ସବୁ ସଂଗୃହୀତ କରାଯାଇ ରଖାଯାଇଥିବା ରୁମାଲ ଗୁଡ଼ିକ, ପୋଷାକ ଗୁଡ଼ିକ ଏବଂ ଅନ୍ୟାନ୍ୟ ଅନେକ ଜିନିଷ ଗୁଡ଼ିକ ଯାହାକି ଅନୁରୋଧ ପୂର୍ବକ ଏହି ସ୍ଥାନ ରଖାଯାଇଅଛି, ହେ ପିତା ଆପଣ ତ ସେହି ସବୁ ଅନୁରୋଧ ଗୁଡ଼ିକୁ ଜାଣନ୍ତି, ସେ ସମସ୍ତଙ୍କୁ ଆପଣ ଯେ ଯୀଶୁଖ୍ରୀଷ୍ଟ ନାମରେ ସୁସ୍ଥ ପ୍ରଦାନ କରନ୍ତୁ, ଏହା ମୁଁ ପ୍ରାର୍ଥନା କରିଥାଏ, ଆମେନ୍। ଆଉ ଏତେବେଳେ ଏହି ପ୍ରାତଃକାଳ ସମୟରେ ଆରମ୍ଭ କରିବା ପୂର୍ବେ ବିଗତ ରବିବାର ଦିନ ଏହିପରି ଏକ ସ୍ଥାନକୁ ଯେ ଆସିବି, ଏପରି ଏକ ବିଷୟକୁ ମୁଁ କଦାପି ଜାଣିନଥିଲି, ଆଉ ତତ୍ପରେ ଯେତେବେଳେ ଆମମାନେ ଏହାର ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲୁ ତାପରେ ଯାଇ ମୁଁ ଏଠାକୁ ଆସିଥିଲି, ଆଉ ଭାଇ ନେଭିଲ୍ ସେ ତ ମୋତେ ପ୍ରଚାର କରିବାକୁ ସୁଯୋଗ ପ୍ରଦାନ କରିଥିଲେ, ଆଉ ସେତେବେଳେ ଯାଇ ଆମମାନେ ସୂଚନା ପ୍ରଦାନ କରିଥିଲୁ ଯେ ଆମମାନେ ଏଠାକୁ ଆସିବୁ ବୋଲି। ତଥାପି ରାଷ୍ଟ୍ର ଅନ୍ୟାନ୍ୟ ସ୍ଥାନମାନଙ୍କରେ ରହିଥିବା ବିଶ୍ୱାସୀ ମଣ୍ଡଳ ଗୁଡ଼ାକୁ ଏ ସମ୍ବନ୍ଧରେ କୌଣସି ପ୍ରକାର ସୂଚନାକୁ ପ୍ରଦାନ କରାଯାଇନଥିଲା। ଆଉ ବର୍ତ୍ତମାନ ଆମେ ଦୂରଭାଷ ପ୍ରଣାଳୀର ପ୍ରସାରଣ ମାଧ୍ୟମକୁ ଏଠାରେ ଲାଭ କରିଅଛୁ, ଯାହାକି ଅତୀବ ଉତ୍ତମ ଧର ପ୍ରବନ୍ଧଟି ଅଟେ। ଲୋକମାନେ ସେମାନଙ୍କ ଗୃହ ଗୁଡ଼ିକ ମଧ୍ୟ ବସିବା ପାରନ୍ତି, କିମ୍ବା ସେମାନଙ୍କର ସହଭାଗିତାର ସ୍ଥାନ ଗୁଡ଼ିକରେ ସମ୍ବେତ ହୋଇପାରନ୍ତି, ସେମାନଙ୍କ ଗୀର୍ଜାଘର ଗୁଡ଼ିକ ମଧ୍ୟରେ ନଥିବା ଅନ୍ୟ ଯେକୌଣସି ସ୍ଥାନରେ ସମ୍ବେତ ହୋଇପାରନ୍ତି, ଆଉ ସେବା କାର୍ଯ୍ୟଟିକୁ ସୁଷମାତ୍ରା ଶୁଣିପାରନ୍ତି। ମୁଁ ତ ତାହାକୁ ଖୁବ୍ ପସନ୍ଦ ମଧ୍ୟ କରିଥାଏ, ମୁଁ ଏହାକୁ ହୃଦୟ ସହିତ ପସନ୍ଦ କରିଥାଏ। ବର୍ତ୍ତମାନ ସେଠାରେ ଶୋଇ ରହିଥିବାର ମୁଁ ଦେଖିଥାଏ। ବିଗତ ରବିବାର ଦିନ ମୁଁ ଯେ ସୁସନ୍ଦେଶରେ ପ୍ରଚାର କରିଥିଲି, ତାହାର ଫଳସ୍ୱରୂପ ଏହି ସପ୍ତାହ ଅନେକ ଗୁଡ଼ିଏ ଅନୁରୋଧ ଗୁଡ଼ିକ ଲାଭ କରାଯାଇଅଛି। ମୁଁ ବିଶ୍ୱାସ କରିଥାଏ ଯେ ତାହାର ବିଷୟବସ୍ତୁ ଯେ କ'ଣ ଥିଲା, ବର୍ତ୍ତମାନ ମୁଁ ତାହାକୁ ପାଶରେ ପକାଇଅଛି। ତଥାପି ଋଣ ଗୁଡ଼ିକୁ ପରିଶୋଧ କରିଦେବା ପ୍ରସଙ୍ଗ ପରେ ମୁଁ କିଛି କହିଥିଲି। ଆହୁରି ମଧ୍ୟ ଆପଣମାନେ ତ ଜାଣନ୍ତି ଯେ ଆପଣମାନେ ଯାହା କିଛି ବିଷୟ ଏଥିପାଇଁ କହିଥାନ୍ତି ନା କାହିଁକି ସେଥିରେ କିଛି କହିବାର ନାହିଁ। ତଥାପି ଅନେକଙ୍କ ପାଇଁ ଏହା ତ ଏକ ପ୍ରକାର ଭୁଲ ବୁଝାମଣାର ଧାରଣାଟିକୁ ସୃଷ୍ଟି କରିଥାଏ। ଏଥିପାଇଁ ନୁହେଁ ଯେ ସେମାନେ ଏହାକୁ ଭୁଲ ବୁଝାମଣା କରିବା ନିମନ୍ତେ ସେପରି ଚାହିଁ ନଥାନ୍ତି, ତଥାପି ଅତି ସାଧାରଣ ଭାବରେ ଏହାକୁ ଆପଣମାନେ ଭୁଲ ବୁଝାମଣା କରିଥାନ୍ତି। ଆହୁରି ମଧ୍ୟ କେହି ଜଣେ ବ୍ୟକ୍ତି ସେପରି କହିଥିଲେ, ଆମମାନେ ମୋଟର ଯାନଟି କିଣିବା ଉଚିତ ହେବ କି ମତେ ଆଉ କଣ କରିବାଟା ଉଚିତ ହେବ। କିନ୍ତୁ ବର୍ତ୍ତମାନ ତାହା ତ ସେପରି ଏକ ବିଷୟ ନୁହେଁ ଯାହା ସମ୍ବନ୍ଧରେ ଯୀଶୁ କହିଥିଲେ, କିମ୍ବା ବାଇବଲର ସେହି ସ୍ଥାନ ସେପରି କିଛି ଲିଖିତ ହୋଇନାହିଁ। କାରଣ ସେଥିରେ ଏପରି ଲେଖାଦେହ ଅଛି ଯେ ଆଉ କାହାରି କାହା ବିଷୟରେ ଋଣୀ ହୁଅ ନାହିଁ। ତାହା ତ ବିଳମ୍ବିତ ଦିନ ଧରି ରହିଥିବା ଋଣ ସମ୍ବନ୍ଧରେ ଅଟେ, ଯାହାକୁ କି ଆପଣମାନେ ଅଗ୍ରେସରେ ପରିଶୋଧ କରିଦେଇ ପାରିଥାନ୍ତେ, ମୁଁ କରିନଥାଏ। ଆଉ ତାହା ହିଁ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ ଉପଦେଶର ଶିକ୍ଷାଟି ଅଟେ। ଏହା ତ ସେପରି ଅନ୍ୟ କିଛି ଅର୍ଥକୁ ମୁତାବିକ କରିନଥାଏ। ହଁ, ଆମମାନେ ତ ଆମମାନେ ଘର ଭଡ଼ା ଦେବାରେ, ଆମମାନେ ଟେଲିଫୋନ୍ ବିଲ୍କୁ ଦେବାରେ ଋଣୀ ହୋଇଥାଉ, ଆମମାନେ ଅଧିକ କିଛି ବିଷୟଗୁଡ଼ିକୁ ଦେବା ପାଇଁ ଋଣୀ ହୋଇଥାଉ, ଆଉ ସେଗୁଡ଼ିକ ଉପରେ ପରିଶୋଧ ମଧ୍ୟ କରିଦେଇଥାଉ। ତଥାପି ଅନେକ ଦିନରୁ ବାକି ରହିଥିବା ଋଣଟି ଯାହାକୁ କି ଆପଣ ଅକ୍ଲେଶରେ ପରିଶୋଧ କରିଦେଇ ପାରିଥାନ୍ତେ, ତାହାକୁ ପରିଶୋଧ କରିଦିଅନ୍ତୁ। ହଁ, ସେପରି ଏକ ଋଣକୁ ପରିଶୋଧ ବିହୀନ କରି ରଖନ୍ତୁ ନାହିଁ ଯାହାକି ଆପଣଙ୍କ ଉପରେ ଏକ ବୋଧ ସଦୃଶ ରହିଯାଇପାରେ। ଏକଦା ମୁଁ ଖୁବ୍ ପୀଡିତ ହୋଇ ପଡ଼ିଥିଲି, ଯେତେବେଳେ କି ମୁଁ ଜଣେ ବାଳକ ମାତ୍ର ହିଁ ଥିଲି, ସେତେବେଳେ ମୁଁ ପୀଡିତ ହୋଇ ପଡ଼ିଥିଲି। ଏପରି ଘଟଣାକୁ ମୁଁ ମନେ କରିଥାଏ। ଆଉ $2,000 ପରିମାଣ ଅର୍ଥର ମୁଁ ଋଣୀ ହୋଇ ସେତେବେଳେ ଚିକିତ୍ସାଳୟରୁ ବାହାରି ଆସିଥିଲି। ଆଉ ସେହି ସ୍ଥାନରେ ସେତେବେଳେ ଏକ ଔଷଧାଳୟ ମଧ୍ୟ ରହିଥିଲା, ତାହା ତ ସ୍ମାନିଙ୍କର ଥିଲା। ଆଉ ମୁଁ ତାଙ୍କଠାରୁ ମଧ୍ୟ $300 କିମ୍ବା $400 ବିନିମୟର ଅର୍ଥ ଋଣ କରିଥିଲି, ତାହା ତ ଔଷଧପତ୍ର ଖର୍ଚ୍ଚ ବାବଦକୁ ଥିଲା। ସେ ମୋତେ ଚିହ୍ନି ନଥିଲେ, ଆଉ ସେ ବ୍ୟକ୍ତି ଜଣକ ମୁଁ ତାଙ୍କ ପାଖକୁ ଚାଲି ଯାଇଥିଲି, ମୁଁ ତାଙ୍କୁ ଚିହ୍ନି ନଥିଲି। ଆଉ ଯେକୌଣସି ପ୍ରକାର ହେଉ ନା କାହିଁକି, ତଥାପି ସେ ତ ବିନା ଦ୍ୱିଧା କରି ସେଗୁଡ଼ିକୁ ପଠାଇ ଦେଇଥିଲେ, ଆଉ ପଇଠା ଆଉ ପଠାଇ ଦେବା ନିମନ୍ତେ କଦାପି ମନା ମଧ୍ୟ କରିନଥିଲେ। ତେଣୁ ମୁଁ ତାଙ୍କୁ କହିଥିଲି, ମୁଁ ଆପଣଙ୍କର ଋଣୀ ଅଛେ। ଆହୁରି ମଧ୍ୟ ମୁଁ କହିଥିଲି, ମୁଁ ବିଶ୍ୱାସ କରିଥାଏ ସ୍ୱାନିଙ୍କର ମହାଶୟ, ଏହା ତ ମେନସନ୍ ମହାଶୟ ଜଣକ ଥିଲେ ଯିଏକି କୋର୍ଟ ଆଭିନ୍ୟୁ ଏବଂ ସ୍ପ୍ରିଙ୍ଗ ଗଳିର ମଧ୍ୟ ରହନ୍ତି। ମୁଁ ତାଙ୍କୁ କହିଥିଲି ଯେ ମୁଁ ଆପଣଙ୍କଠାରେ ଋଣୀ ଅଟେ, ଆଉ ମୁଁ ଅଟେ। ମୁଁ ତ ବର୍ତ୍ତମାନ ସୁଦ୍ଧା ଖୁବ୍ ଦୁର୍ବଳ ଅଟେ, ତଥାପି କାର୍ଯ୍ୟ କରିବାକୁ ଯିବା ନିମନ୍ତେ ମୁଁ ଚେଷ୍ଟା କରୁଅଛି। ଆଉ ମୁଁ ଆପଣଙ୍କୁ ଯଦି ସୁଝାଇ ଦେଇ ନ ପାରେ, ମୁଁ କେବଳ ଜଣେ ଖ୍ରୀଷ୍ଟିଆନ ହୋଇ ରହିଥାଏ। ଆଉ ମୁଁ କହିଥିଲି ଯେ ମୋର ସର୍ବପ୍ରଥମ କର୍ତ୍ତବ୍ୟଟି ଈଶ୍ୱରଙ୍କ ପ୍ରତି ଅଟେ। ମୁଁ ତ ମୋର ଦଶମାଂଶ ମାଂସ ଦେବାରେ ତାଙ୍କ ନିକଟରେ ଋଣୀ ଅଟେ। ମୁଁ ତ ମୋର ଦଶମାଂଶ ତାଙ୍କୁ ପ୍ରଦାନ କରିବାକୁ ଚାହିଁଥାଏ, ସର୍ବପ୍ରଥମେ ତାହା ହିଁ କରିବାକୁ ଚାହିଁଥାଏ। ଆଉ ମୁଁ କହିଥିଲି ଯେ ମୋର ପରବର୍ତ୍ତୀ କର୍ତ୍ତବ୍ୟଟି ମୋର ଋଣଟିକୁ ପରିଶୋଧ କରିଦେବାର ଦାୟିତ୍ୱଟି ଅଟେ। ମୁଁ ପୁଣି କହିଥିଲି ଯେ ମୋର ପିତା ତ ପୀଡିତ ହୋଇ ପଡ଼ି ରହିଅଛନ୍ତି, ଆଉ ସେ ତ ଆଉ ଆମମାନେ ସମସ୍ତେ ଥିଲୁ ପରିବାରଟିରେ ମଧ୍ୟରେ ଆମମାନେ 10 ଜଣ ସନ୍ତାନ ସନ୍ତତି ରହିଥିଲୁ। ତଥାପି ମୁଁ କହିଥିଲି ଯେ ମୁଁ ତ କରିବି, ପ୍ରତି ସପ୍ତାହର ଉପାର୍ଜନରୁ ମୁଁ ଅତି କମ୍ରେ 25 ସେଣ୍ଟର ଅର୍ଥକୁ ସେ ବିଲ୍ଟି ବାବଦକୁ ଯଦି ପରିଶୋଧ କରି ନପାରେ, ଆଉ ମୁଁ ଯଦି ପ୍ରତି ସପ୍ତାହରେ 25 ସେଣ୍ଟ ପରିମାଣ ଅର୍ଥକୁ ମଧ୍ୟ ପରିଶୋଧ କରି ନ ପାରେ, ତେବେ ସେହି କ୍ଷେତ୍ରରେ ମୁଁ ଆସିବି ଏବଂ ସେ ସମୟରେ ଆପଣଙ୍କୁ ଅବଗତ କରାଇଦେବି। ମୁଁ ଆସି ଆପଣଙ୍କୁ କହିଦେବି, ମୁଁ ଏତେବେଳେ କିନ୍ତୁ ସେପରି ବିଷୟକୁ କହିପାରିବି ନାହିଁ। ଆଉ ଈଶ୍ୱରଙ୍କ ସାହାଯ୍ୟ ପାଇବା ଦ୍ୱାରା ମୁଁ ତେତେବେଳେ ସବୁକିଛି ଋଣକୁ ପରିଶୋଧ କରିସାରିଅଛି। ଧ୍ୟାନ ଦିଅନ୍ତି ତ, କିନ୍ତୁ ତାହା ହିଁ ଯାହାକି ମୁଁ ଅର୍ଥ କହିଥାଏ। ଧ୍ୟାନ ଦିଅନ୍ତି ତ, କେହି ଜଣେ ବ୍ୟକ୍ତି ଏଥିପାଇଁ କିଛି କହିଥାନ୍ତି କେବଳ ତାହା ପାଇଁ ନୁହେଁ। ହଁ, କେହି ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଏକଦା ଏହି ଆରାଧନାଳୟରୁ ବାହାରି ଆସିଥିଲେ, ଆଉ ଏଠାରେ ରହିଥିବା କୌଣସି ଏକ ମୋଟର ଯାନରେ ସୁଧାରିବାର କାର୍ଯ୍ୟକୁ କରିଦେଇଥିଲେ। ତାପରେ ମାଲିକ ଆସି କହିଥିଲେ, ସେ ବ୍ୟକ୍ତି ଜଣକ କହିଥିଲେ ଯେ ମୁଁ ଶନିବାର ଦିନ ବେତନଟିକୁ ପାଇସାରିବା ଉତ୍ତାରେ ଆପଣଙ୍କୁ ପାରିଶ୍ରମିକ ଦେଇଦେବି କିମ୍ବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରିବି। ତତ୍ପରେ ସେ ଆଉ ତାହାକୁ ପରିଶୋଧ କରିନଥିଲେ। ପରେ ସପ୍ତାହ ପରେ ସପ୍ତାହ ଏହିପରି ଭାବରେ ବିତି ଯାଇଥିଲା, ଆଉ ସେ ତାଙ୍କୁ ପରିଶୋଧ କରିନଥିଲେ, ଗୋଟିଏ ଶବ୍ଦ ମଧ୍ୟ ସେଥିପାଇଁ କହିନଥିଲେ। ଆଉ ସେ ବ୍ୟକ୍ତି ଜଣକ ମୋନିକୁ ଆସିଥିଲେ ଏବଂ ସେ ବିଷୟରେ ସେ ମୋତେ କହିଥିଲେ ଯେ ଦେଖନ୍ତୁ, ଏହା ତ ମଣ୍ଡଳୀ ବିରୁଦ୍ଧରେ ଏକ ମନ୍ଦ ବିଚାରଧାରାକୁ ସାକାର କରିଦେଇଥାଏ, ଏହା ତ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମଧ୍ୟ ଭ୍ରାନ୍ତିଧର ବିଷୟକୁ ପ୍ରଦର୍ଶନ କରିଥାଏ। ଆପଣ ଯଦି ତାଙ୍କୁ ପରିଶୋଧ କରି ନ ପାରନ୍ତି ତେ ଫେରି ଯାଇ ତାଙ୍କୁ ଏ ବିଷୟରେ କୁହନ୍ତୁ, କୁହନ୍ତୁ ଯେ ମୁଁ ତ ଆପଣଙ୍କ ନିକଟରେ ଉଦ୍ଧାରି ଅଟେ, ଆଉ ଅତିଶୀଘ୍ର ମୁଁ ଆପଣଙ୍କୁ ପରିଶୋଧ କରିଦେବାକୁ ଯାଉଅଛି। ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ, ତଥାପି ମୁଁ ତ କେବଳ ମୁଁ ତେତେବେଳେ ସେପରି କରିବାକୁ ସକ୍ଷମ ହୋଇପାରେ ନାହିଁ, ମୁଁ ନେଇଅଛି, ମୁଁ ଏହାକୁ ଧାର କରିଅଛି। ଆଉ ସ୍ମରଣ ରଖିଥାନ୍ତୁ ତାହା ଯେ ଆପଣ କରନ୍ତୁ, ଏହା ମଧ୍ୟ ଈଶ୍ୱରଙ୍କ ପୁସ୍ତକ ମଧ୍ୟ ଲିଖିତ ହୋଇଅଛି, ଏହା ତ ଆପଣମାନେ ଜାଣନ୍ତି, ତେଣୁକରି ତାହା ତ ଅଟେ। ତେଣୁକରି ମୋହର ନିଜର ନିମନ୍ତେ ପୁଣି ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ନିମନ୍ତେ ମୁଁ ସେପରି ମନସ୍ଥକୁ ସୃଷ୍ଟି କରିବା ନିମନ୍ତେ ଚେଷ୍ଟା କରୁଅଛି, ପ୍ରସ୍ତୁତ ରହିବା ନିମନ୍ତେ ସର୍ବଦା ଚେଷ୍ଟା କରନ୍ତୁ, କାରଣ କୌଣସି ଏକ ବିଶେଷ ପ୍ରକାର ଘଟଣାର ନିକଟବର୍ତ୍ତୀ ହେବାକୁ ଆମମାନେ ଯାଉଅଛୁ, କିଛି ବିଶେଷ ପ୍ରକାର ଘଟଣାବଳୀ ଘଟିବାକୁ ଯାଉଅଛି। ସେହି ହେତୁ ଆମମାନେ ତ ପ୍ରସ୍ତୁତ ରହିବାକୁ ଚାହୁଁଥାଉ, କାରଣ ପ୍ରଭୁଙ୍କର ଆଗମନ ଦିନଟି ଯେତେବେଳେ ଏତେ ନିକଟବର୍ତ୍ତୀ ହେବାକୁ ଯାଉଅଛି, ସେତେବେଳେ ସେପରି ଏକ ମହାନ ସମୟ ନିମନ୍ତେ ଆମେ ପ୍ରସ୍ତୁତ ରହିବାକୁ ଚାହିଁଥାଉ। ଆଉ ଆମମାନେ ଯେତେବେଳେ ପ୍ରସ୍ତୁତ ରହିବାକୁ ଇଚ୍ଛା କରିଥାଉ ଏବଂ ଆଜିର ପ୍ରାତଃକାଳୀନ ସମୟରେ ଯେଉଁ କ୍ଷୁଦ୍ର ବିଷୟବସ୍ତୁ ଉପରେ ମୁଁ ପ୍ରଚାର କରିବାକୁ ଇଚ୍ଛା କରିଥାଏ, ତାହା ଉପରେ ପ୍ରଚାର କରିବାକୁ ମୁଁ ଇଚ୍ଛା କରିଥାଏ, ପ୍ରଭୁଙ୍କର ସାହାଯ୍ୟ ଦ୍ୱାରା ମୁଁ ସେଭଳି କରିବାକୁ ଇଚ୍ଛା କରିଥାଏ। ଆହୁରି ମଧ୍ୟ ଯେତେ ସଂକ୍ଷେପ ହୋଇପାରେ ମୁଁ ତାହାକୁ ସେପରି ଭାବରେ ପ୍ରଚାର କରିବି। ଆଉ ତାହା ତ ସେହି ଲୋକମାନେ ନିମନ୍ତେ ଅଟେ ଯେଉଁମାନେ କି ଦୂରଭାଷ ଯନ୍ତ୍ରର ପ୍ରସାରଣ ମାଧ୍ୟମରେ ସମ୍ପର୍କ ସ୍ଥାପନ କରି ରହିଅଛନ୍ତି। ଆପଣମାନେ ସମସ୍ତେ ଯେପରି ଏକ ଅବସରକୁ ଲାଭ କରିଥାନ୍ତି ଏପରି ମୁଁ ଆଶା କରିଥାଏ, ଅର୍ଥାତ୍ ଇଣ୍ଡିଆନାରେ ଆମେ ଯେପରି ଏକ ରମ୍ୟ ପ୍ରଭାତର ସମୟକୁ ଲାଭ କରିଅଛୁ, ସେହିପରି ଏକ ରମ୍ୟ ସମୟର ଅବସରକୁ ରାଷ୍ଟ୍ରର ପ୍ରତ୍ୟେକ ଅଞ୍ଚଳସ୍ଥ ବ୍ୟକ୍ତିଗଣ ଯେ ଲାଭ କରିଅଛନ୍ତି ଏପରି ଆମେ ଆଶା କରିଥାଉ। ବର୍ଷା ହୋଇଯିବା ପରଠାରୁ ଆମମାନେ ଅତି ଶୀତଳ ସୁରମ୍ୟ ପରିବେଶରେ ପରିପୂର୍ଣ୍ଣ ଏକ ସୁନ୍ଦର ବାତାବରଣରେ ପରିପୂର୍ଣ୍ଣ ହୋଇ ରହିଥିବା ପ୍ରଭାତକାଳୀନ ସମୟକୁ ଲାଭ କରିଅଛୁ, ଆଉ ଏହା ତ ଅତି ସୁନ୍ଦର ସମୟ ଅଟେ। ଆଉ ଏବ୍ରିୟ ଚିଟା ନାମକ ପୁସ୍ତକ ମଧ୍ୟରୁ ମୁଁ ପାଠ କରିବାକୁ ଚାହିଁଥାଏ, ତାର ଏକମ ଅଧ୍ୟାୟଟିର ମଧ୍ୟରୁ ପାଠ କରିବାକୁ ଚାହିଁଥାଏ, ଆଉ ତତ୍ପରେ ସାଧୁ ଜୋହନଙ୍କ ସମାଚାରର ଏକମ ଅଧ୍ୟାୟରୁ ମଧ୍ୟ ପାଠ କରିବାକୁ ଚାହିଁଥାଏ। ଏକ ବିଷୟବସ୍ତୁର ପରିପ୍ରେକ୍ଷୀରେ ଏବ୍ରିୟ ଏକମ ଅଧ୍ୟାୟର ଏକ ପଦରୁ ତିନି ପଦ ପର୍ଯ୍ୟନ୍ତ ଏବଂ ସାଧୁ ଜୋହନଙ୍କ ପୁସ୍ତକରୁ ଏକ ପର୍ବର ଏକ ପଦଟିକୁ ପାଠ କରିବାକୁ ଚାହିଁଥାଏ। ଆଜିର ପ୍ରାତକାଳୀନ ବିଷୟବସ୍ତୁଟି ତ ଧର୍ମଶାସ୍ତ୍ରରୁ ଅଧ୍ୟୟନ କରିବାର ବିଷୟଟି ହିଁ ମୋର ଲକ୍ଷ୍ୟ ଅଟେ। ତେବେ ଆସୁ ଏବ୍ରିୟ ଏକମ ଅଧ୍ୟାୟର ପ୍ରଥମ ପଦରୁ ପାଠ କରିବା। ଈଶ୍ୱର ପୁରା କାଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରରେ ଭାବବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କ ସହିତ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମମାନଙ୍କୁ କଥା କହିଅଛନ୍ତି। ତାହାଙ୍କୁ ସେ ସମସ୍ତ ବିଶ୍ୱର ଅଧିକାରୀ କରି ନିଯୁକ୍ତ କଲେ, ତାହାଙ୍କ ଦ୍ୱାରା ମଧ୍ୟ ସେ ସମସ୍ତ ବିଶ୍ୱକୁ ସୃଷ୍ଟି କଲେ, ଯିଏକି ତାହାଙ୍କ ମହିମାର ଆଭା ହୋଇଅଛନ୍ତି ଏବଂ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି। ପୁଣି ପାପ ମାର୍ଜନ କଲା ଉତ୍ତାରେ ଉର୍ଦ୍ଧସ୍ତ ମହାମହିମାଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ଏତେ ଉତ୍ତମ ଧରଣର ଏକ ଶାସ୍ତ୍ରାଂଶ ଅଟେ। ଏତେବେଳେ ସାଧୁ ଜୋହନଙ୍କ ସୁସମାଚାରରୁ ତାହାର ଏକମ ଅଧ୍ୟାୟର ଏକମ ପଦଟି ଅଟେ।
In the beginning was the word.
ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ଆଉ ଆଜିର ପ୍ରାତକାଳର ମୋହର ବିଷୟବସ୍ତୁ ଏପରି ଅଟେ, ଖ୍ରୀଷ୍ଟ ଆପଣାର ବାକ୍ୟ ଦ୍ୱାରା ପ୍ରକାଶିତ ହୋଇଅଛନ୍ତି। ଖ୍ରୀଷ୍ଟ ଇଜ୍ ରିଭିଲ୍ଡ ଇନ୍ ହିଜ୍ ଓନ୍ ୱାର୍ଡ। ବର୍ତ୍ତମାନ ଏହା ଉପରେ ଆଧାରିତ କରି ପ୍ରଚାର କରିବା ନିମନ୍ତେ ମୁଁ କେଉଁ ସ୍ଥାନରେ ସିଦ୍ଧାନ୍ତଟିକୁ ଗ୍ରହଣ କରିଥିଲି ତାହା ତ ସେହି କାରଣ ହିଁ ଥିଲା। ଏହାକୁ ଅବଗତ ହେବା ଦ୍ୱାରା କି ଯେ ଆମେମାନେ ଯାହା କିଛି ପ୍ରଚାର କରିଥାଉ ନା କାହିଁକି ଆମମାନଙ୍କୁ ତ ସାଧାରଣ ରୂପେ ସେପରି କରିବାଟା କଦାପି ଉଚିତ ହେବ ନାହିଁ। ଆଉ ଏହା ଏଥିପାଇଁ ଯେହେତୁ କୌଣସି ଏକ ବିଷୟ ଉପରେ ଅଯୌକ୍ତିକ ଧରଣର ବାକ୍ୟଗୁଡ଼ିକୁ ପ୍ରକାଶ କରିବା କରି କହିବା ନିମନ୍ତେ ଆମମାନେ ଏକତ୍ରିତ ହୋଇ ନଥାଉ, ମାତ୍ର ଏହା ତ ସେପରି କିଛି ଉଚିତ ବିଷୟଟି ଅଟେ ଯାହାକି ଲୋକମାନଙ୍କୁ ସାହାଯ୍ୟ କରିବାକୁ ଏବଂ ସେମାନଙ୍କୁ ଦୃଢ଼ତା ପ୍ରଦାନ କରିବାକୁ ଅଟେ। ଯେହେତୁ ଆମମାନେ ତ ଏକ ବିପଜ୍ଜନକ ତଥା ସଂକଟପୂର୍ଣ୍ଣ ପରିସ୍ଥିତିର ମଧ୍ୟ ଦେଇ ଅତିକ୍ରମ କରିବାକୁ ଯାଉଅଛୁ, ଆଉ ଏତେବେଳେ ମଧ୍ୟ ଆମମାନେ ସେପରି ପରିସ୍ଥିତି ଗୁଡ଼ିକର ମଧ୍ୟ ଦେଇ ଗତି କରି ଚାଲୁଅଛୁ। ଆହୁରି ମଧ୍ୟ କୌଣସି ଏକ ସମୟରେ ଏହା ଏତେବେଳେ ମୋର ସହିତ ଯେପରି ସମ୍ବନ୍ଧିତ ହୋଇ ରହିଅଛି, ଆପଣମାନଙ୍କ ସହିତ ମଧ୍ୟ ତାହା ସେହିପରି ଭାବରେ ହେବ ବୋଲି ମୁଁ ଅନୁମାନ କରିଥାଏ। ତାହା ତ ସେପରି ଭାବରେ ଜଣାପଡ଼ିଥାଏ, ଏହା ତ ଏପରି ଭାବରେ ଅସହ୍ୟ ଧରଣର ବିଷୟଟି ଅଟେ ଯେ ଯାହାର ବିଷୟଟି ଅତି ଭୟାନକ ଅବସ୍ଥା ପରି ଦେଖାଦେଇଥାଏ। କିଛି କ୍ଷଣ ପୂର୍ବେ ଜଣେ ଯୁବକ ପ୍ରଚାରକ ଓ ତାହାଙ୍କ ପତ୍ନୀଙ୍କ ସହିତ କୋଠରୀଟିର ମଧ୍ୟରେ କଥାବାର୍ତ୍ତା କରୁଥିଲେ, ଆଉ ଜଗତ ମଧ୍ୟ ସ୍ଥିତ ଅନ୍ୟାନ୍ୟ ପ୍ରାଣୀଗଣ ଯେପରି ହୋଇଥାନ୍ତି, ପୃଥିବୀ ପୃଷ୍ଠ ସକଳ ମନୁଷ୍ୟ ସମାଜ ଯେପରି ବିବ୍ରତ ହୋଇଥାନ୍ତି, ସେମାନେ ସେହିପରି ଅତ୍ୟନ୍ତ ବିବ୍ରତ ଥିଲେ। ମୁଁ କହିଥିଲି ଶୟତାନ ଆଳୁ ଗୋଟିଏ ମୁଷ୍ଠାଘାତର ଦୁଃଖଟି ଯେ ଆପଣମାନଙ୍କ ମଧ୍ୟକୁ ଆସୁଅଛି, ଏହାକୁ ସ୍ମରଣରେ ରଖିଥାନ୍ତୁ। ଆପଣ ଯେ କିଏ ଅଟନ୍ତି ସେଥିପାଇଁ ଗର୍ବିତ ହୁଅନ୍ତୁ ନାହିଁ। ଈଶ୍ୱର ତ ଈଶ୍ୱରଙ୍କ ନିକଟରେ ସେ ଗୋଟିଏ ମାତ୍ର ମୁଷ୍ଠାଘାତ ଉପରେ ମଧ୍ୟ ଅଧିକାର ରହିଅଛି, ଯାହାକି ବସ୍ତୁତଃ ଆପଣଙ୍କ ନିମନ୍ତେ ସେ ମୁଷ୍ଠାଘାତଟି ରହିଥିଲା। ସେ ତ ଜଣେ ଅନ୍ଧ ବ୍ୟକ୍ତି କିମ୍ବା କେହି ଜଣେ ସ୍ନାୟବିକ ବ୍ୟାଧିର ଆକ୍ରାନ୍ତ ବ୍ୟକ୍ତି ଯିଏକି ଚୌକିଟିର ଉପରେ ବସି ରହିଅଛନ୍ତି, କିମ୍ବା କେହି ଜଣେ ବିଚଳିତ ମାନ ବ୍ୟକ୍ତି ମଧ୍ୟ ହୋଇପାରନ୍ତି ନୁହେଁ କି? ଲକ୍ଷ୍ୟ କରନ୍ତି ତ, କୌଣସି ଏକ ସ୍ଥାନରେ ସେପରି ଏକ ଜାଗାର ସଦୃଶ ରହିଅଛି ଯେଉଁ ସ୍ଥାନରେ ସେ ଆପଣଙ୍କ ମୁଷ୍ଠାଘାତ କରିପାରେ, ସେହି ଏକାନ୍ତ ସ୍ଥାନରେ ସେ ତାହାର ଅଧିକାରକୁ ରଖିଅଛି। ଏତେବେଳେ ତାହା ତ ସେହି ନିର୍ଦ୍ଦିଷ୍ଟ ସ୍ଥାନଟି ଅଟେ ଯେଉଁ ସ୍ଥାନରେ କି ଆପଣମାନଙ୍କୁ ସଦାସର୍ବଦା ଆଚ୍ଛାଦିତ ହୋଇ ରହିବାକୁ ହିଁ ଅଛି। ଆଉ ଯେଉଁ ଯୁଗଟିର ମଧ୍ୟରେ ଆମ୍ଭେମାନେ ଏଠାରେ ବାସ କରିରହିଥାଉ, ତାହାକୁ ସେପରି ଲକ୍ଷ୍ୟ କରିବା ସମୟରେ ଆମମାନଙ୍କୁ ସେପରି କରିବାକୁ ହିଁ ଅଛି। ଆମ୍ଭେମାନେ ଯେତେବେଳେ ପର୍ଯ୍ୟାପ୍ତ ସ୍ଥାନକୁ ଲାଭ କରିବୁ, ସେତେବେଳେ ବିଗତ ସପ୍ତାହର ଟେପ୍ ଗୁଡ଼ିକ ମଧ୍ୟରୁ ଉଦ୍ଧୃତ କରିବି ବୋଲି ମୁଁ ବିଚାର କରିଥାଏ, ଅର୍ଥାତ୍ ସେହି ବିଭୀଷିକାପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଆମେ ପ୍ରଚାର କରିବାକୁ ଯାଉଅଛୁ, ଯାହାକି ଆମମାନେ ସେହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ପ୍ରଚାର କରିବୁ, ଅର୍ଥାତ୍ ମହାମାରୀ ଗୁଡ଼ିକର ସମ୍ବନ୍ଧରେ ଯାହାକି ପୃଥିବୀ ଉପରେ ପତିତ ହେବାକୁ ଯାଉଅଛି, ସେହି ପ୍ରକୋପ ଗୁଡ଼ିକର ବିଷୟରେ, ପ୍ରାୟତଃ ବିପତ୍ତି ଗୁଡ଼ିକର ଧରାଯିବା ବିଷୟରେ, ଏବଂ ସପ୍ତ ମେଘଗର୍ଜନ ଗୁଡ଼ିକ ସମ୍ବନ୍ଧରେ, ଏବଂ ସେହି ସବୁ ବିଭୀଷିକାପୂର୍ଣ୍ଣ ଦୃଶ୍ୟ ଗୁଡ଼ିକ ବିଷୟରେ ଯାହାକି ଏହି ପୃଥିବୀ ପୃଷ୍ଠକୁ ପତିତ ହେବାକୁ ଯାଉଅଛି। ବର୍ତ୍ତମାନ ମାନବଗଣ ଆଜିକାଲି ଲୋକମାନେ ସମସ୍ତ ଜଗତ ମଧ୍ୟସ୍ଥ ମାନବଗଣ ତ ଏତେବେଳେ ସ୍ନାୟବିକ ବ୍ୟାଧିରେ ମୃତ ପାଇ ଅଟନ୍ତି। ଆପଣମାନେ ବିଗତ ମାସର ରିଡର୍ସ ଡାଇଜେଷ୍ଟ ନାମକ ସେ ମାସିକ ପତ୍ରିକାକୁ ପାଠ କରନ୍ତୁ, ଆଉ ତନ୍ମଧ୍ୟ ସ୍ଥିତ ବିଷୟବସ୍ତୁକୁ ଆପଣମାନେ ଲକ୍ଷ୍ୟ କରିପାରନ୍ତି। ଏହା ତ ବିଲି ଗ୍ରାହମଙ୍କ ଉପରେ ଆଧାରିତ ଅଟେ, ସେହି ସୁନାମଧନ୍ୟ ସୁସମାଚାର ପ୍ରଚାରକଙ୍କ ଉପରେ ଆଧାରିତ ଅଟେ। ସେ ତ ଏପରି ଭାବରେ ଥକି ଯାଇଥିଲେ ଯେ ସେ ଆପଣଙ୍କର ପ୍ରବନ୍ଧିତ ସଭାଗୁଡ଼ିକୁ ମଧ୍ୟ କରିପାରିନଥିଲେ, ଆଉ ସେ ତ ମେୟଙ୍କର ଚିକିତ୍ସାଳୟକୁ ଆପଣଙ୍କର ଶାରୀରିକ ଅବସ୍ଥାର ପରୀକ୍ଷଣ ନିମନ୍ତେ ଯାଇଥିଲେ। ତାଙ୍କ ମଧ୍ୟରେ ଅସୁସ୍ଥତାର କିଛି ଲକ୍ଷଣ ମଧ୍ୟ ଦେଖାଯାଉନଥିଲା, କେବଳ ଏତିକି ଯେ ସେ ଅଧିକ ପରିଶ୍ରମ କରିବାକୁ ସକ୍ଷମ ନଥିଲେ, ଆଉ ସେମାନେ ତାଙ୍କୁ ଦୌଡ଼ିବା ନିମନ୍ତେ ଶାରୀରିକ ରୂପେ ବ୍ୟାୟାମ କରିବା ନିମନ୍ତେ ମନ୍ତ୍ରଣା ପ୍ରଦାନ କରିଥିଲେ। ତେଣୁ ପ୍ରତିଦିନ ସେ ପ୍ରାୟ ଏକ ମାଇଲ ଦୀର୍ଘ ପଥକୁ ଦୌଡ଼ୁଥିଲେ। ଆଉ ଏଥୁଅନ୍ତେ ପ୍ରବନ୍ଧଟି ଆଗକୁ ଆହୁରି ବ୍ୟକ୍ତ କରିଥିଲା ଯେ ତାହା ହିଁ ବିଜ୍ଞାନଟି ଆଜିକାଲି ଦିନରେ ପ୍ରମାଣିତ କରିଅଛି, ଅର୍ଥାତ୍ ଶୈଶବ ଅବସ୍ଥାର ପିଲାମାନେ, ଏହି ଅଳ୍ପ ବୟସ୍କ ପୁଅମାନେ ଓ ଝିଅମାନେ ଆପଣଙ୍କର 20 ବର୍ଷ ବୟସ କାଳରେ ମଧ୍ୟମ ବର୍ଷୀୟ ଅବସ୍ଥାରେ ଉପନୀତ ହୋଇଯାଉଛନ୍ତି, ଆଉ ପ୍ରାୟ 25 ବର୍ଷ ବୟସର ଅବସ୍ଥାରେ ପ୍ରାୟ ଅଧିକାଂଶ ସମୟରେ ବାଳିକା ଗୁଡ଼ିକ ତ ଆପଣଙ୍କ ଯୁବତୀକାଳୀନ ଅବସ୍ଥାକୁ ମଧ୍ୟ ଅତିକ୍ରମ କରିଯାଉଛନ୍ତି। 25 ବର୍ଷ ବୟସରେ ସେପରି ହୋଇଥାଏ, ଆପଣମାନେ ଏହାକୁ ଜାଣନ୍ତି ଅଥବା ନୁହେଁ ତାହା ତ ମୁଁ ଜାଣେ ନାହିଁ, ତଥାପି ବିଗତ କିଛି ରାତ୍ରିକାଳ ସମୟରେ ପବିତ୍ର ଆତ୍ମା ଯେତେବେଳେ ଏଠାରେ ସ୍ଥିତ ଆରାଧନା ସଭାରେ କଥାବାର୍ତ୍ତା କରୁଥିଲେ, ସେତେବେଳେ ଜଣେ ଛୋଟ ବାଳିକାଠାରେ ସଭାଟିରେ ମଧ୍ୟରେ ଉପସ୍ଥିତ ରହିଥିଲା, ଆଉ ଯେତେବେଳେ ସେ ସେହି ବ୍ୟାଧିଟିକୁ ନାମ ଧରି କହିଥିଲେ ଆଉ ବାଳିକାଟିକୁ ମଧ୍ୟ ଡାକିଥିଲେ, ସେତେବେଳେ ବାସ୍ତବରେ ତାହା ତାହାର ବ୍ୟାଧିଟି ରହିଥିଲା। ମୁଁ ଦ୍ୱିତୀୟ ଥର ନିମନ୍ତେ ତା ଆଡ଼କୁ ଚାହିଁ ଦେଖିଥିଲି, ପୁନଶ୍ଚ ଚାହିଁଥିଲି, ଦେଖିଥିଲି, ଆଉ ସମସ୍ୟାଟି ଯେ କି ପ୍ରକାର ଧରଣ ଥିଲା ତାହାକୁ ବୁଝିପାରିଥିଲି। ମୁଁ ଚିନ୍ତା କରିଥିଲି ତାହା ତ କଦାପି ସେପରି ହୋଇନପାରେ, ଯେହେତୁ ସେହି ବାଳିକାଟି ତ ଯୁବତୀ ମାତ୍ର କହି ଅଟେ, ମାତ୍ର ତାହା ତ ଯୁବତୀ ଅବସ୍ଥାର ବ୍ୟାଧିଟି ଥିଲା, କେବଳ 20 ବର୍ଷ ବୟସ୍କା, କିମ୍ବା ଯଦି ବେଶୀ ହୋଇଥାଏ ତେବେ 23 ବର୍ଷ, ସେପରି କିଛି ମଧ୍ୟବର୍ତ୍ତୀ ବୟସର ସମୟଟି ଅଟେ। ଲକ୍ଷ୍ୟ କରନ୍ତି ତ, ମୋର ଏବଂ ଆପଣମାନଙ୍କ ମାତାଗଣ ସେମାନଙ୍କ 45 କିମ୍ବା 50 ବର୍ଷ ବୟସରେ ସେପରି ଏକ ଅବସ୍ଥାରେ ଉପନୀତ ହୋଇଥିଲେ। ମୋର ପତ୍ନୀ ପ୍ରାୟ 35 ବର୍ଷ ବୟସରେ ସେପରି ଅବସ୍ଥାକୁ ପହଞ୍ଚିଥିଲେ। ବର୍ତ୍ତମାନ ଏହା ତ କମି ଆସି 20 ବର୍ଷରେ ପହଞ୍ଚି ଯାଇଅଛି। ସମସ୍ତ ମାନବ ସମାଜଟି ତ ଜୀର୍ଣ୍ଣ ଶୀର୍ଣ୍ଣ ହୋଇସାରିଅଛି। ଆଚ୍ଛା, ସଂକର ଜାତୀୟ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଭୋଜନ କରୁଥିବା କାରଣରୁ ଆମମାନଙ୍କ ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଯଦି ଏପରି କ୍ଷତିଗ୍ରସ୍ତ ହେଉଅଛି, ମାନସିକ ଧରଣର ଅବସ୍ଥାଟି ତାହା ଯଦି ଏହାକୁ ଜୀର୍ଣ୍ଣ କରିଦେଇଥାଏ, ତା ମସ୍ତିଷ୍କ ସ୍ଥିତ କୋଷାଙ୍ଗ ଗୁଡ଼ିକୁ ମଧ୍ୟ କ୍ଷୟ କରି ଦେଉନାହିଁ କି? ଆଉ ମହିଳାଗଣ କିପରି ଭାବରେ ଉଲଗ୍ନ ଅବସ୍ଥାରେ ସହରର ରାଜମାର୍ଗ ଗୁଡ଼ିକ ଉପରେ ଚଲାବଲା କରିଥାନ୍ତି, ସେପରି ଏକ ବିଷୟକୁ ମଧ୍ୟ ଦିନେ ଆମେ ଦେଖିପାରିବୁ। ସେମାନେ ମୁଖ୍ୟ ରାସ୍ତା ଗୁଡ଼ିକ ଉପରେ ଘଣ୍ଟାଏ ପ୍ରାୟ 100-120 ମାଇଲ ବେଗରେ ଯାତ୍ରା ଯେ କରିଥାନ୍ତି, ତାହାକୁ ତ ଆମେ ଦେଖିଥାଉ ଏବଂ ସେପରି ଅନ୍ୟାନ୍ୟ ଅନେକ ଗୁଡ଼ିଏ ଅପ୍ରୀତିକର ବିଷୟ ଗୁଡ଼ିକୁ ମଧ୍ୟ ଦେଖିଥାଉ। ଏହା ତ ଏତେବେଳେ ଏପରି ଏକ ଭୟାବହ ପରିସ୍ଥିତି ମଧ୍ୟରେ ଆସି ପହଞ୍ଚି ଯାଇଅଛି ଯେ ଯେତେବେଳେ କି ସମସ୍ତ ରାଷ୍ଟ୍ରଟି ସମସ୍ତ ଜଗତଟି କେବଳ ଯେ ଏହି ରାଷ୍ଟ୍ରଟି ସେପରି ନୁହେଁ, ମାତ୍ର ପ୍ରତ୍ୟେକ ସ୍ଥାନର ଅଧିବାସୀଗଣ ସେମାନେ ତ ମାନସିକ ରୂପେ ବିବ୍ରତ ହେଉଅଛନ୍ତି। ଆଉ ଏତେବେଳେ ଆମ ଭିତରେ ସେପରି ବିଭୀଷିକା ଗୁଡ଼ିକୁ ଉନ୍ମୁକ୍ତ କରିଦେଇଥାଉ। ଆଉ ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ ସପ୍ତ ବିପତ୍ତି ଗୁଡ଼ିକ ଉପରୁ ପର୍ଦ୍ଦାଟିକୁ ଖୋଲି ଦେଇଥାଉ, ଏହି ବିଭୀଷିକାପୂର୍ଣ୍ଣ ବିଷୟ ଗୁଡ଼ିକୁ ତଦ୍ୱାରା ଲୋକଲୋଚନକୁ ଆଣିବୁ।
କିଛି କ୍ଷଣ ଉତ୍ତରେ ମାନବ ସମାଜଟି ଏପରି ଭୟାତୁର ଦୁର୍ବଳ ମନା ହୋଇଯିବ ଯେ ସେମାନେ ଅନୁମାନ କରିବେ ଯେ ସେମାନେ ପାହାଡ ଆକୃତି ବିଶିଷ୍ଟ ପିମ୍ପୁଡ଼ିଟିଏ ଦେଖୁଅଛନ୍ତି। ଏହା ତ ମହିଳାଗଣଙ୍କୁ ଭାଙ୍ଗି ପକାଇବ ଆଉ ଲମ୍ବା ଲମ୍ବା କେଶ ଗୁଡ଼ିକୁ ଧାରଣ କରି ପଙ୍ଗପାଳ ଗୁଡ଼ିକ ଏଇ ଜଗତ ପୃଷ୍ଠକୁ ଆସିବେ। ଆଉ ଆଉ କେଶ ଗୁଡ଼ିକୁ ଅଧା କାଟି ଦେଇଥିବା ମହିଳାମାନଙ୍କୁ ଯନ୍ତ୍ରଣା ପ୍ରଦାନ କରିବେ।
ମହିଳାମାନଙ୍କ ପରି ଲମ୍ବା ଲମ୍ବା କେଶ ଗୁଡ଼ିକୁ ରଖିଥିବେ, ସିଂହର ନ୍ୟାୟ ଲମ୍ବା ଲମ୍ବା ଦାନ୍ତ ତୀକ୍ଷ୍ଣ ଦାନ୍ତ ଗୁଡ଼ିକୁ ରଖିଥିବେ। ସେମାନଙ୍କ ଲାଙ୍ଗୁଳ ଗୁଡ଼ିକରେ ନାହୁଡ ଗୁଡ଼ିକ ଥିବ, କଙ୍କଡ଼ା ବିଛା ପରି ଆପଣମାନଙ୍କ ଲାଙ୍ଗୁଳର ଅଗ୍ରଭାଗରେ ଜବାପଦ ନାହୁଡ ଗୁଡ଼ିକ ଧାରଣ କରି ରଖିଥିବେ। ଆଉ ଲୋକମାନଙ୍କୁ କ୍ଲେଶ ଦେବା ନିମନ୍ତେ, ପୁରୁଷଗଣଙ୍କୁ ଦୁଃଖରେ ଭାଙ୍ଗି ପକାଇ ନିମନ୍ତେ ଏହି ଜଗତକୁ ଆସିବେ। ତଥାପି ସେଥିପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରିବାକୁ ତାହା ଅତି ବିଳମ୍ବ ସମୟ ହୋଇଯାଇଥିବ। ଆପଣମାନେ ଏତେବେଳେ ତାହାର ସୁଯୋଗକୁ ପାଇଥାନ୍ତି। ସେମାନେ କ୍ଲେଶରେ ଯନ୍ତ୍ରଣା ପ୍ରଦାନ କରୁଥିବେ। ବିଗତ ରବିବାର ଦିନ ଆମମାନେ ଯେତେବେଳେ ସେହି ଘଟଣାଚକ୍ର ଗୁଡ଼ିକ ମଧ୍ୟରେ ଥାଇ ବିଚାର କରୁଥିଲୁ, ସେତେବେଳେ ବାହ୍ୟ ଜଗତର ସହିତ 5 ବିଭିନ୍ନ ପ୍ରକାର ବିଚାରକ ଶକ୍ତି ଗୁଡ଼ିକ ଯେ କିପରି ଭାବରେ ସମ୍ବନ୍ଧିତ ଥାଇ କାର୍ଯ୍ୟ ସାଧନ କରିଥାନ୍ତି ସେଗୁଡ଼ିକୁ ଆମମାନେ ବିଚାର କରିଥିଲୁ। ତାହା ତ ଶରୀର ମଧ୍ୟରେ ସନ୍ନିହିତ ରହିଥିବା 5 ବିଭିନ୍ନ ପ୍ରକାର ଇନ୍ଦ୍ରିୟ ଗୁଡ଼ିକ ନିମନ୍ତେ ପ୍ରବେଶ ପଥ ଥିଲା। ତାହା ହିଁ ତ ପ୍ରବେଶ ଦ୍ୱାରଟି ଅଟେ, ଶରୀର ମଧ୍ୟ ସ୍ଥିତ 5 ଇନ୍ଦ୍ରିୟ ଗୁଡ଼ିକ ପ୍ରବେଶ ପଥଟି ଅଟେ, ଯେଉଁଗୁଡ଼ିକ କି ଦର୍ଶନେନ୍ଦ୍ରିୟ, ରସନେନ୍ଦ୍ରିୟ, ସ୍ପର୍ଶନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ ଏବଂ ଶ୍ରବଣେନ୍ଦ୍ରିୟ ରୂପେ ପରିଚିତ ଅଟନ୍ତି। ଶରୀର ସହିତ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ସେଗୁଡ଼ିକ ହିଁ ଏକମାତ୍ର ପନ୍ଥା ଗୁଡ଼ିକ ଅଛନ୍ତି, ତଦ୍ଭିନ୍ନ ଅନ୍ୟ କୌଣସି ନାହାନ୍ତି। ସେହି ମନୁଷ୍ୟ ଶରୀର ମଧ୍ୟରେ ଏକ ଜଣ ବ୍ୟକ୍ତି ବାସ କରି ରହିଅଛନ୍ତି, ଆଉ ସେହି ପୁରୁଷ ଜଣକ ତ ଆତ୍ମା ବୋଲି ପରିଚିତ ଅଟନ୍ତି। ଆଉ ତାଙ୍କ ମଧ୍ୟ ସୁଦ୍ଧା 5 ବିଭିନ୍ନ ପ୍ରକାରର ଜ୍ଞାନେନ୍ଦ୍ରିୟ ଗୁଡ଼ିକ ସନ୍ନିହିତ ହୋଇ ରହିଅଛନ୍ତି। ସେଗୁଡ଼ିକ ହେଲା ଚିନ୍ତା କରିବା, ବିଚାର କରିବା, ସ୍ନେହ କରିବା, ହିତ ଜ୍ଞାନକୁ ରଖିବା ତଥା ସେପରି ଆହୁରି ଅନେକ ଗୁଡ଼ିଏ ବିଷୟ ରହିଅଛି। ଏହା ହିଁ ସତ୍ୟ କଥା ଅଟେ। ଆପଣଙ୍କ ଶରୀର ସାହାଯ୍ୟରେ ଆପଣମାନେ ଚିନ୍ତା କରିପାରନ୍ତି ନାହିଁ, ମାତ୍ର ଆପଣମାନେ ନିଜର ମସ୍ତିଷ୍କଟିର ସାହାଯ୍ୟରେ ଚିନ୍ତା କରିଥାନ୍ତି। ଆଉ ତାହା ହିଁ ସେହି କ୍ଷେତ୍ରଟି ଅଟେ ଯେଉଁ ସ୍ଥାନରେ ଅଧିକାଂଶ ଖ୍ରୀଷ୍ଟିଆନ ବ୍ୟକ୍ତିଗଣ ଅକୃତ କାର୍ଯ୍ୟ ହୋଇଯାଇଥାନ୍ତି। ଆଉ ସେମାନେ ତ କେବଳ ହୋଇପାରିଥାନ୍ତି, ଅର୍ଥାତ୍ କ୍ଷେତ୍ରସ୍ଥ ଗହମ ଗୁଡ଼ିକର ପରି ଅଥବା କ୍ଷେତ୍ରସ୍ଥ ବାଳଙ୍ଗ ଗଛ ଗୁଡ଼ିକର ପରି ସ୍ୱଭାବରେ ତଦ୍ରୁପ କେବଳ ହୋଇପାରିଥାନ୍ତି। ସେମାନେ ସେହି ସମାନ ଧରଣ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇପାରିଥାନ୍ତି, ଯଦ୍ୱାରା କି ସେହି ଅସଲି ବିଶ୍ୱାସ ଜଣକ ମଧ୍ୟ ଅଭିଷିକ୍ତ ହୋଇଥାନ୍ତି। ତଥାପି ସେହି ଅଭିଷିକ୍ତ ଆତ୍ମାଙ୍କର ଅତି ନିଭୃତ ସ୍ଥାନଟିରେ ମଧ୍ୟରେ, ସେହି ପରବର୍ତ୍ତୀ ସ୍ଥାନଟିରେ ମଧ୍ୟରେ, ଦ୍ୱିତୀୟ ପ୍ରକାର ସ୍ଥାନଟିରେ ମଧ୍ୟରେ ସେଠାରେ ପ୍ରାଣଟି ବାସ ରହିଥାନ୍ତି। ଆଉ ତାହା ତ ଈଶ୍ୱରଙ୍କ ଦ୍ୱାରା ପୂର୍ବରୁ ନିରୂପିତ ହୋଇ ରହିଅଛି। ଆଉ ଜୀବନର ପ୍ରକୃତ ଜୀବାଣୁଟି ତାହା ତ ସେହି ସ୍ଥାନରେ ବାସ କରି ରହିଥାଏ, ତାହା ସେଠାରେ ବାସ କରି ରହିଥାଏ। ଆହୁରି ମଧ୍ୟ ମନେ ରଖିଥାନ୍ତୁ ଯେ ଯଦି ମୁଁ ଗୋଟିଏ ମହାକାଳ ଫଳକୁ ଦୁଇ ଫଳ କରି କାଟିଦେଇ ତାହାକୁ ଚିରି ପକାଏ, ଆଉ ଗହମର ଏକ ସଦ୍ୟ ଶସ୍ୟ ବୀଜଟିକୁ ତାର ଠିକ କେନ୍ଦ୍ରସ୍ଥଳରେ ରୋପଣ କରିଦିଏ ଏବଂ ତାହାକୁ ସେହି ସ୍ଥାନରେ ରହିବାକୁ ଛାଡ଼ିଦିଏ, ଏହାକୁ ତନ୍ମଧ୍ୟରେ ସମାଧିସ୍ଥ କଲାପରି ଛାଡ଼ିଦିଏ,
ସେ ସେଇ ମହାକାଳ ଫଳର ମଧ୍ୟରୁ ତାହାକୁ ଏକ ଗହମ ଗଛ ପରି ଜୀବିତ କରାଇବ, ଫଳ ଫଳାଇବ। ବାହିକ ବିଷୟଟି ଯାହା କିଛି ହୋଇଥାଉ ନା କାହିଁକି, ସେଥିପାଇଁ କିଛି କହିବାର ନାହିଁ। ତଥାପି ଏହା ତ ସେଠାରେ ସେପରି ଏକ ବିଷୟକୁ ଉତ୍ପନ୍ନ କରିବ, ମାନସିକ ଉତ୍ସାହକୁ ମଧ୍ୟ ଭୃକ୍ଷେପ କରାଯାଇ ନଥାରେ। ଆଜିକାଲି ଦିନମାନଙ୍କରେ ପବିତ୍ର ଆତ୍ମାଙ୍କ କାର୍ଯ୍ୟର ସମ୍ବନ୍ଧରେ ଏତେ ବହୁଳ ପରିମାଣର ମତିଭ୍ରମ ବିଷୟ ରହିତ ରହିଅଛି ତଥା ସେପରି ଲାଗି ରହିଅଛି। ଆଉ ଈଶ୍ୱରଙ୍କ ସହିତ ରହିଥିବା ଯେକୌଣସି ବରଦାନ ଗୁଡିକ ବିଷୟ ଗୁଡିକୁ ତ ଶୟତାନ ଏତେବେଳେ ନକଲ କରିପାରିଥାଏ, ଏହା ସତ୍ତ୍ୱେ ସେତେବେଳେ ସେ ବାକ୍ୟଟିକୁ ପରିଚୟତାକୁ ଆଣି ନଥାଏ। ବାକ୍ୟକୁ ବାକ୍ୟ ସହିତ ପ୍ରମାଣିତ କରି ତଦ୍ୱାରା ତାହାର ସମ୍ପର୍କକୁ ସ୍ଥାପନ କରିପାରି ନଥାଏ। ତାହି ତ ସେହି ନିର୍ଦ୍ଦିଷ୍ଟ ସ୍ଥାନଟି ଅଟେ ଯେଉଁଠାରେ କି ସେ ଏଦନ ଉଦ୍ୟାନରେ ମଧ୍ୟ ପତିତ ହୋଇଥିଲା। ତାହି ତ ସେହି କ୍ଷେତ୍ରଟି ଅଟେ ଯେଉଁ କ୍ଷେତ୍ରରେ ମଧ୍ୟ ସେ ସଦାସର୍ବଦା ପତିତ ହୋଇଥାଏ। ତାହି ତ ସେପରି ଏକ ବିଷୟ ଅଟେ ଯାହାକୁ କି ସେମାନେ ହାସଲ କରିଥିଲେ, ସେହି ଟେପ୍ ଗୁଡିକ ଯାହାକି ଭଣ୍ଡ ଅଭିଷିକ୍ତ ଗଣ କିମ୍ବା ଭବିଷ୍ୟତ ବକ୍ତାଗଣ ବୋଲି ପରିଚିତ ଥାଇ ସେମାନଙ୍କ ନିମନ୍ତେ ଉପଲବ୍ଧ ଅଟେ। ସେମାନେ ତ ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇପାରିଥାନ୍ତି, ପରଭାଷାରେ କହିପାରିଥାନ୍ତି, ନାଚ କରିଥାନ୍ତି, ଚିତ୍କାର କରିଥାନ୍ତି, ସୁସମାଚାର ପ୍ରଚାର କରିଥାନ୍ତି, ଆଉ ଏହା ସତ୍ତ୍ୱେ ସେମାନେ ଜଣେ ଜଣେ ଶୟତାନ ଅଟନ୍ତି। ଏହା ତ ଆଭ୍ୟନ୍ତରୀଣ ସେହି ପରିବର୍ତ୍ତନର ବିଷୟ ଅଟେ। ମନେ ରଖିଥାନ୍ତୁ, ଯୀଶୁ ଏପରି କହିଥିଲେ, ପିତା ଯେ ସମସ୍ତଙ୍କୁ ମୋତେ ଦାନ କରନ୍ତି ସେମାନେ ମୋ ନିକଟକୁ ଆସିବେ। ମୋର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି କେବଳ ସେ ମୋ ନିକଟକୁ ଆସିପାରେ। ଏତେବେଳେ ତାହାକୁ ଯଥାର୍ଥ ରୂପେ ଦେଖାଇଦେବା ନିମନ୍ତେ ଆମେମାନେ ବିଷୟବସ୍ତୁଟିର ମାଧ୍ୟମରେ ଆଗକୁ ବଢିବା। ଆପଣମାନେ ତ ଆପଣମାନଙ୍କ ଶ୍ରେଷ୍ଠ ପିତାମହଙ୍କ ଔରସରେ ବାସ କରି ରହିଥିଲେ, ଶାରୀରିକ ଭାବେ କହୁଥିବା ସମୟରେ ବହୁ ପୂର୍ବରୁ ସେଠାରେ ବାସ କରି ରହୁଥିଲେ। ତାହା ତ ଶାରୀରିକ ରୀତ୍ୟାନୁସାରେ ତାହା ହିଁ ଯାହାକି ଆପଣ ଏତେବେଳେ ଅଟନ୍ତି, ପ୍ରକୃତିସ୍ଥ ରୂପେ ତାହା ହିଁ ଅଟନ୍ତି। ସମୟ ସମୟ ଲୋହିତ ବର୍ଣ୍ଣର ସହିତ କେହି କେହି ଶିଶୁ କୌଣସି ପରିବାରରେ ଜନ୍ମଗ୍ରହଣ କରିଥାନ୍ତି। ସେହି ଲକ୍ଷଣର ବିଜଟି ତ କ୍ରମାଗତ ଭାବେ ଚାଲି ଆସିଥାଏ, ଆଉ ବହୁ ପୂର୍ବେ ରହିଆସିଥିବା ସେପରି ଏକ ସ୍ୱଭାବ ବିଶିଷ୍ଟ ସନ୍ତାନ ନ୍ୟାୟ ଆପଣ ତେତେବେଳେ ପରିଚୟକୁ ଆସିଥାନ୍ତି। ଏହା ତ ପିତାଙ୍କୁ ଖୁବ୍ ବିସ୍ମିତ କରି ପକାଇଥାଏ, କାରଣ ସେ ଆପଣଙ୍କ ପରିବାରର ସଦସ୍ୟ ମଧ୍ୟରେ କିମ୍ବା ଶିଶୁର ମାତାଙ୍କ ପରିବାର ମଧ୍ୟରେ ସେପରି ମାତ୍ର ବ୍ୟକ୍ତିଙ୍କୁ ଚିହ୍ନନ୍ତି ନାହିଁ ଯେ ରକ୍ତ ବର୍ଣ୍ଣ ଶରୀରର ଜନ୍ମଗ୍ରହଣ କରିଥିଲେ। ତଥାପି ବିଗତ ହୋଇସାରିଥିବା ସଂଖ୍ୟାଧିକ ବଂଶାଧ ବୋଲି ଇତିହାସ ମଧ୍ୟକୁ ଆପଣ ଯଦି ଫେରିଥାଇଥାନ୍ତି, ସେତେବେଳେ କେହି ଜଣେ ବ୍ୟକ୍ତି ଯେ ଲୋହିତ ବର୍ଣ୍ଣର ଶରୀରକୃତ ଥିଲେ ତାହାକୁ ଜାଣିପାରିବେ। ଠିକ ସେହିପରି ଭାବରେ ଯେପରିକି ପୂର୍ବପୁରୁଷମାନଙ୍କ ଠାରୁ ଚାଲି ଆସୁଥିବା ବିଜତି ଏତେବେଳେ ପରିଚୟ ତାକୁ ଆସିବି ପାରିଥିଲା, ଠିକ ସେହିପରି ଭାବରେ ଯେପରିକି ଏପ୍ରିୟ ସପ୍ତମ ଅଧ୍ୟାୟଟି ପ୍ରକାଶ କରି କହିଥିଲା ଯେ ଅବ୍ରାହମ ରାଜାମାନଙ୍କ ସଂଘାର ଯେତେବେଳେ ଫେରୁଥିଲେ ସେତେବେଳେ ସେ ମଲ୍କିସେଦକଙ୍କୁ ସମସ୍ତ ବସ୍ତ୍ର ଦଶମାଂଶ ପ୍ରଦାନ କରିଥିଲେ। ଆହୁରି ମଧ୍ୟ ଲେବି ଯିଏକି ଦଶମାଂଶ ଗ୍ରହଣ କରିଥାନ୍ତି ସେ ତାହା ଗ୍ରହଣ କରିଥିଲେ, ସେ ମଧ୍ୟ ଦଶମାଂଶ ପ୍ରଦାନ କରିଥିଲେ। ଯେହେତୁ ଯେତେବେଳେ ସେ ମଲ୍କିସେଦକଙ୍କର କଟିରେ ଔରସ ରହିଥିଲେ କିମ୍ବା ଅବ୍ରାହମଙ୍କର କଟିରେ ରହିଥିଲେ, ପ୍ରାୟତଃ ସେପରି କୁହାଯାଉଥିଲା ଯେତେବେଳେ କି ମଲ୍କିସେଦକ ସହିତ ସାକ୍ଷାତ କରିଥିଲେ। ଏହି ବିଷୟଟି ମଧ୍ୟ ଏତେବେଳେ ଠିକ ସେହି ସମାନ ଧରଣର ବିଷୟଟି ଅଟେ। ଆପଣ ଈଶ୍ୱରଙ୍କ ଜଣେ ପୁତ୍ର ଯଦି ଅଟନ୍ତି, ଆଉ ମୁଁ ମଧ୍ୟ ଯଦି ଈଶ୍ୱରଙ୍କ ଜଣେ ପୁତ୍ର ଅଟେ କିମ୍ବା ଈଶ୍ୱରଙ୍କ ଜଣେ କନ୍ୟା ଅଟେ, ତେବେ ଆଦ୍ୟରୁ ଆମମାନେ ତ ଈଶ୍ୱରଙ୍କ ଔରସରେ ରହିଥିଲୁ। ଆହୁରି ମଧ୍ୟ ଯୀଶୁଖ୍ରୀଷ୍ଟ ଯେତେବେଳେ ବାକ୍ୟର ପରିପୂର୍ଣ୍ଣତା ହୋଇଯାଇଥିଲେ ସେତେବେଳେ ବୀଜାଣୁଟିର ସ୍ୱରୂପରେ ଆମମାନେ ତ ତାଙ୍କରି ମଧ୍ୟରେ ବାସ କରି ରହିଥିଲୁ। ତେଣୁ ସେ ଯେତେବେଳେ କୁଶାପିତ ହୋଇଥିଲେ ସେତେବେଳେ ତାଙ୍କ ଶରୀର ମଧ୍ୟରେ ଥାଇ ଆମମାନେ ମଧ୍ୟ ତାଙ୍କ ସହିତ କୁଶାର୍ପିତ ହୋଇଥିଲୁ, ଆଉ ସେ ଯେତେବେଳେ ଉତ୍ଥାପିତ ହୋଇଥିଲେ ସେତେବେଳେ ଆମମାନେ ମଧ୍ୟ ତାଙ୍କ ସହିତ ଉତ୍ଥାପିତ ହୋଇଥିଲୁ, ଆଉ ଆମମାନେ ଯେତେବେଳେ ତାଙ୍କରି ସହିତ ଏକତ୍ରିତ ରୂପେ ସ୍ୱର୍ଗୀୟ ସ୍ଥାନରେ ପ୍ରବେଶନ କରୁଅଛୁ। ଲକ୍ଷ୍ୟ କରନ୍ତି ତ, ଯେହେତୁ ସେ ଆମମାନେ ତ ଆମମାନେ ଈଶ୍ୱରଙ୍କ ପୁତ୍ରଗଣ ଏବଂ କନ୍ୟାଗଣ ଅଟୁ, ତେବେ ତ ଆମମାନେ ଈଶ୍ୱରଙ୍କ ସନ୍ତାନଗଣ ଅଟୁ, ତେବେ ତ ଆମମାନେ ଈଶ୍ୱରଙ୍କର ନୈସର୍ଗିକ ଗୁଣଗୁଡିକ ମଧ୍ୟ ଅଟୁ। ତେବେ ତ ଆମେ ରହିଥିଲୁ, ଅନନ୍ତ ଜୀବନକୁ ଲାଭ କରିଥିଲୁ, ଆଉ ଅନନ୍ତ ଜୀବନର ଉତ୍ସଟି କେବଳ ଜଣଙ୍କ ମଧ୍ୟ ରହିଅଛି, ଆଉ ସେ ତ କେବଳ ଈଶ୍ୱର ହିଁ ଅଟନ୍ତି। ତେବେ ତ ଆଦ୍ୟରୁ ଆମେ ତାଙ୍କର ମଧ୍ୟରେ ବାସ କରି ରହିଥିଲୁ, ଆଉ ବାକ୍ୟର ସବୁକିଛି ପ୍ରମାଣ ଯେତେବେଳେ ଯୀଶୁଖ୍ରୀଷ୍ଟ ହୋଇଯାଇଥିଲେ ତେବେ ଯାଇ ଆମମାନେ ତାଙ୍କର ଏକ ଅଂଶ ରୂପେ ଏତେବେଳେ ବିବେଚିତ ହୋଇଥିଲୁ। ଆମେନ୍। ଆପଣଙ୍କର ସ୍ଥିତିଟି ଏହିପରି ହିଁ ଅଟେ, ଆଉ ତାହା ଯେତେବେଳେ ସେହି ସ୍ଥାନରେ ବାସ କରି ରହିଅଛି ସେତେବେଳେ ଶୟତାନର କୌଣସି ଅଧିକାର, କୌଣସି ଶକ୍ତି କିମ୍ବା ଅନ୍ୟ କୌଣସି ସେପରି ବିଷୟ ରହିନାହିଁ ଯାହାକି ଆପଣଙ୍କ ମଧ୍ୟରୁ ଏହାକୁ ହରଣ କରି ନେଇ ଯାଇପାରେ ତାହା ହିଁ ପ୍ରାଣ ଦୃଢ଼ତା ରୂପୀ ସମ୍ପତ୍ତି ଅଟେ ଯାହାକି ନିର୍ଦ୍ଧାରିତ ହୋଇ ରହିଅଛି। ଆପଣମାନେ ସେହି ଆତ୍ମାଟିର ସହିତ ସମ୍ଭବତଃ ଏହି ସ୍ଥାନରେ ଅଭିଷିକ୍ତ ହୋଇଥାଇ ପାରନ୍ତି ଆଉ ସେହି ପ୍ରକାର ଅଭିଳାଷାକୁ ପୋଷଣ କରି ରଖିଥାଇ ପାରନ୍ତି ଆଉ ସେପରି ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକୁ ମଧ୍ୟ କରୁଥାଇ ପାରନ୍ତି। ତଥାପି ବାକ୍ୟ ସେହି ସ୍ତମ୍ଭଟିର ନିକଟକୁ ଏହା ଯେତେବେଳେ ଆସି ପହଞ୍ଚି ଯାଇଥାଏ ସେତେବେଳେ ଆପଣ ସେହି ସ୍ଥାନରୁ କଦାପି ବିଚଳିତ ହେବେ ନାହିଁ। ସେହି ବାକ୍ୟଟି ସହିତ ଏହା ତ ଦୃଢ଼ତାର ସହିତ ଏବଂ ଯଥାର୍ଥତା ସହିତ ରହିବ ପାରୁ ପର୍ଯ୍ୟନ୍ତ ଆପଣଙ୍କୁ ଦୃଢ଼ କରି ରଖିଥିବ। ତଥାପି ଏଥିରୁ ବାହାରେ ରହି ଯାଇଥିବା ଦ୍ୱାରା ଆପଣ ଯେ କିଏ ଅଟନ୍ତି ଏଥିପାଇଁ ଗୁରୁତ୍ୱ ପ୍ରଦାନ କିଛି ଅର୍ଥ ରହି ନାହିଁ କାରଣ ଆପଣ ତ ହଜି ଯାଇ ଅଛନ୍ତି। ତାହା ହିଁ ଲାଓଦିକିଆ ମଣ୍ଡଳୀର ଅବସ୍ଥାଟି ଅଟେ, ଉଲଙ୍ଗ ଅନ୍ଧ ହତଭାଗା ଅଟେ ଏବଂ ଏହାକୁ ସେ ଏପରିକି ଜାଣି ମଧ୍ୟ ନଥାଏ। ଦେଖନ୍ତୁ ଏହା ତ ବିତାଡ଼ିତ ଅଟେ, ଏହା ତ ଅଭିଷେକ କରାଯାଇଥିବା ସେହି ଆତ୍ମାଟି ଅଟେ, ପ୍ରକୃତ ଆତ୍ମାଙ୍କର ଅଭିଷେକର ଦ୍ୱାରା ଅଭିଷିକ୍ତ ଅଟନ୍ତି। ଲକ୍ଷ୍ୟ କରନ୍ତୁ ସେହି ସମାନ ପ୍ରକାରର ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କ ଉପରେ ଅବତରିତ ହୋଇପାରିଥାନ୍ତି, ତାଙ୍କରି ଆତ୍ମାଙ୍କ ମଧ୍ୟରେ ଅବତରିତ ହୋଇପାରନ୍ତି। ତଥାପି ତାଙ୍କର ପ୍ରାଣଟି ତ ତାଙ୍କର ସେହି ବୀଜାଣୁଟି ଅଟେ ଆଉ ସେହି ବୀଜଟି ହିଁ ଈଶ୍ୱରଙ୍କର ବାକ୍ୟ ଅଟେ। ଧ୍ୟାନ ଦିଅନ୍ତି ତ ଆପଣମାନେ କେତେ ସୁନ୍ଦର ଭାବରେ ପ୍ରଚାର କରିପାରନ୍ତି ତାହାକୁ ମୁଁ ଭୃକ୍ଷେପ କରିନଥାଏ। ଆପଣ କେତେ ନିପୁଣ ଭାବେ ଏହାକୁ ସମ୍ପନ୍ନ କରିପାରନ୍ତି ଆଉ ଆପଣମାନେ କେତେ ଅଧିକ ରୂପେ ଯେ ସ୍ନେହ କରିପାରନ୍ତି ସେଗୁଡ଼ିକୁ ମଧ୍ୟ ମୁଁ ଭୃକ୍ଷେପ କରିନଥାଏ। ଯେହେତୁ ଆତ୍ମାକୁ ମଧ୍ୟ ରହିଥିବା ସେହି ଅନ୍ତର୍ନିହିତ ବିଷୟଗୁଡ଼ିକ ମଧ୍ୟରୁ ଏଗୁଡ଼ିକ ଅନ୍ୟତମ ଅଟନ୍ତି। ଆପଣମାନେ ନିଜର ଶରୀର ଦ୍ୱାରା ସ୍ନେହ କରିପାରନ୍ତି ନାହିଁ, ଆପଣମାନେ ନିଜର ଆତ୍ମା ଦ୍ୱାରା ସ୍ନେହ କରିପାରନ୍ତି, ତାହା ହିଁ ଅନ୍ତର୍ହିତ ଗୁଣ ମଧ୍ୟରୁ ଅନ୍ୟତମ ଅଟେ। ଆଉ ଆପଣ ତ ସ୍ନେହ କରିପାରିଥାନ୍ତି ଏପରିକି ଈଶ୍ୱରଙ୍କୁ ମଧ୍ୟ ସ୍ନେହ କରିଥାନ୍ତି ଆଉ ତଥାପି ଯୋଗ୍ୟବନ୍ତ ହୋଇନଥାନ୍ତି। ଆପଣ ତ ଭୂତାତ୍ମା ଛଡ଼ାଇ ପାରିଥାନ୍ତି ଆଉ ପ୍ରଚାର କରିପାରିଥାନ୍ତି ଆଉ ସେହି ସକଳ ବିଷୟଗୁଡ଼ିକୁ ମଧ୍ୟ ସମ୍ପନ୍ନ କରିପାରିଥାନ୍ତି, ତଥାପି ଏହା ସତ୍ତ୍ୱେ ଜଣେ ଯୋଗ୍ୟବନ୍ତ ବ୍ୟକ୍ତିଟିଏ କଦାପି ହୋଇପାରିନଥାନ୍ତି। ଯୀଶୁ ତ ତାହା ହିଁ କହିଥିଲେ, ସେ କହିଥିଲେ ସେଦିନ ଅନେକ ଆସିକରି ସେପରି କହିବେ। ବାକ୍ୟଟି ତାହାକୁ ହିଁ ସୁସ୍ଥରତା ଦୃଢ଼ତା ପ୍ରଦାନ କରିଥାଏ। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ ଆଉ ବାକ୍ୟ ଦେହବନ୍ତ ହେଲେ ଏବଂ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଧ୍ୟାନ ପ୍ରଦାନ କରନ୍ତୁ, ବାଇବଲର ଏହି ବିଷୟବସ୍ତୁ ଉପରେ ମୁଁ ଯେତେବେଳେ ପ୍ରଚାର କରିବାକୁ ଯାଉଅଛି ଏପରି ଅଟେ, ଖ୍ରୀଷ୍ଟ ଆପଣଙ୍କ ବାକ୍ୟ ଦ୍ୱାରା ପ୍ରକାଶିତ ହୋଇଅଛନ୍ତି। ମୁଁ ଯେଉଁ ସ୍ଥାନରେ ଥିବା ସମୟରେ ଏହି ସିଦ୍ଧାନ୍ତଟିରେ ଉପନୀତ ହୋଇଥିଲି ତାହା ତ ମୋର ପ୍ରକୋଷ୍ଠଟି ଥିଲା। ଏହି ଜଣେ ଅତି ପ୍ରିୟ ବ୍ୟକ୍ତି ଏହି ଭବନ ମଧ୍ୟରେ ଆଜିର ପ୍ରାତଃ କାଳରେ ସମ୍ଭବତଃ ଏତେବେଳେ ବସିଥିବେ, ମୋର ଅଧ୍ୟୟନ ପ୍ରକୋଷ୍ଠଟି ମଧ୍ୟରେ ଏପରି ଏକ ଚିତ୍ରକୁ ଝୁଲି କରି ରହିଥିବାର ମୁଁ ଲକ୍ଷ୍ୟ କରିଥିଲି। ତାହା ତ ହୋପମ୍ୟାନଙ୍କ ଦ୍ୱାରା ଅଙ୍କିତ କରାଯାଇଥିବା ଖ୍ରୀଷ୍ଟଙ୍କ ମୁଖମଣ୍ଡଳର ନକ୍ସାଟି ଥିଲା, ଯାହାକି ଖୁବ୍ ଦକ୍ଷତାର ସହିତ ଅଙ୍କିତ ହୋଇଥିଲା। ଆଉ ଠିକ ସେହି ସ୍ଥାନରେ ଯେଉଁ ସ୍ଥାନରେ ପହଞ୍ଚି ଆପଣମାନେ କିଛିଟା ବିଶେଷ ସ୍ଥାନ ବିଷୟକୁ ଧ୍ୟାନ ଦେଇପାରନ୍ତି, ତାହା ତ କେଶର କିଛି ଅଂଶଟି ତନ୍ମଧ୍ୟରେ ଅଙ୍କିତାକାର ରହିଥିଲା। ସେଠାରେ ଠିକ ସେହି ଜାଗାରେ ସେମାନେ ତୁଳିର ସାହାଯ୍ୟରେ ତାହାକୁ କିଛିଟା ଉଭାରି ପାରିଥିଲେ। ଯେତେବେଳେ କି ସେହି ଅଂଶଟିକୁ ଆପଣମାନେ ଧ୍ୟାନ ସହିତ ଦେଖିଥାନ୍ତି ସେତେବେଳେ ତାହାକୁ ବୁଝିପାରିବେ। ତେଣୁକରି ସେଠାରେ ତ ଯେ ତଦ୍ରୁପ ଭାବରେ ଅଙ୍କନ କରାଯାଇଥିଲା ପରିଚିତ ଅଟନ୍ତି ଆଉ ଖ୍ରୀଷ୍ଟ ଦକ୍ଷତା ସମ୍ପନ୍ନ ସେହି ଚିତ୍ରଟି ମଧ୍ୟରେ ଆପଣ ବାକ୍ୟଟି ସହିତ ସୁସ୍ଥ ଭାବେ ରହିଅଛନ୍ତି। ସେ କେହି ଜଣେ ବ୍ୟକ୍ତି ଥିଲେ ନା କାହିଁକି ଯେ ତାହାକୁ ଦେଇଥିଲେ, ମୁଁ ସେଥିରେ ନିମନ୍ତେ ତାଙ୍କୁ ଧନ୍ୟବାଦ ଦେଇଥାଏ। ଆଉ କେହି ଜଣେ ସଜ୍ଜନ ବ୍ୟକ୍ତି ସେହି ଛବିଟିକୁ କିଣି ଆଣିଥିଲେ ଆଉ ସେଠାରେ ମୋର ଅଧ୍ୟୟନ କୋଠରୀ ମଧ୍ୟରେ ତାହାକୁ ଟଙ୍ଗା ଯାଇଥିଲେ। ଏଲିଓ ଅଗ୍ରିମ ରଥରେ ଉପରେ ଚାଲିଯାଇ ସେତେ ଚିତ୍ରଟି ତାହା ଥିଲା। ସେହି ବସ୍ତୁଗୁଡ଼ିକ ଆମମାନେ ଆନନ୍ଦ ସହିତ ସ୍ୱୀକାର କରିଥାଉ। ଅନେକ ସମୟରେ ବିରାଟ ଜନସମାଗମ ହୋଇଥାଏ ଆଉ କଥାବାର୍ତ୍ତା କରିବାକୁ କିମ୍ବା ଏହିସବୁ ମୂଲ୍ୟବାନ ବିସ୍ତୁଗୁଡ଼ିକ ମଧ୍ୟରେ କୃତଜ୍ଞତା ଜ୍ଞାପନ କରିବା ନିମନ୍ତେ ମୁଁ ପ୍ରକୃତରେ ଅବସରଟିକୁ ଲାଭ କରିପାରିନଥାଏ। ତଥାପି ହେ ମୋର ପ୍ରିୟ ଭାଇ ଓ ଭଉଣୀ, ମୁଁ ଏହାକୁ ମୂଲ୍ୟାଙ୍କନ କରିବାକୁ ପ୍ରିୟ ଜ୍ଞାନ କରିଥାଏ। ମୁଁ ତ ଏହାକୁ ସେପରି ବୁଝିଥାଏ ଆଉ ଈଶ୍ୱର ସେପରି ଭାବନାକୁ ଜାଣନ୍ତି। ସେହି ପ୍ରସଙ୍ଗ ରୂପରେ ମୁଁ ଏତେବେଳେ ପ୍ରଚାର କରିବାକୁ ପ୍ରସ୍ତୁତ ହେଉଅଛି, ଅର୍ଥାତ୍ ଖ୍ରୀଷ୍ଟ ଆପଣଙ୍କ ବାକ୍ୟ ଦ୍ୱାରା ପ୍ରକାଶିତ ହୋଇଅଛନ୍ତି। ମୋକ୍ଷ ଲାଭ କରିବାର ସେହି ସ୍ଥାନଟି ମଧ୍ୟରେ ସେଠାରେ ଯୀଶୁଖ୍ରୀଷ୍ଟଙ୍କର ଛବିଟି କିପରି ଭାବରେ ଶୋଭା ପାଉଥିଲା ସେଠାରେ ଠିକ ସେହିପରି ଭାବରେ ଇଙ୍ଗିତ ସହିତ ଠିଆ ହୋଇ ରହିଥିବାର ନ୍ୟାୟ ଦେଖାଯାଉଥିଲେ। ସେହି ଛବିଟି ଉକ୍ତ କ୍ଷେତ୍ରଟି ଅଟେ ଯେଉଁଠାରୁ କି ମୁଁ ଏହି ପ୍ରସଙ୍ଗଟିକୁ ଉଦ୍ଧାର କରିଅଛି। ଆଉ ଖ୍ରୀଷ୍ଟ ଏବଂ ବାକ୍ୟଟି ତାହା ତ ଏକ ଏବଂ ଅଭିନ୍ନ ଅଟେ। ଦେଖନ୍ତି ତ ସେମାନେ ତ ଏପରି କହିଥାନ୍ତି ବାଇବଲଟି ସେପରି କିପରି ଭାବରେ କହିଥିଲା ଲୋକମାନେ ତ ସେପରି କହିଥାନ୍ତି କିଛି ଦିନ ତଳେ କୌଣସି ବ୍ୟକ୍ତିଙ୍କ ସହିତ ମୁଁ ଘୋର ସଭା କରୁଥିଲି ସେ ମତେ କହିଥିଲେ ଏ ବିଷୟ ଟିକେ ଚିନ୍ତା କରନ୍ତୁ ଆମମାନେ ତ ଏହି ସ୍ଥାନରେ ଏହି ପୃଥିବୀ ପୃଷ୍ଠରେ ବାସ କରି ରହିଥାଉ ଆମମାନେ ଯେପରି ଭାବରେ ବିଶ୍ୱାସ କରିଥାଉ ନା କାହିଁକି ତଥାପି ଆମମାନେ ତ କେବଳ ଜାଣିଥାଉ କିମ୍ବା ସେପରି ପ୍ରକାଶ କରି କହିପାରୁ ଯେ ଆମେମାନେ ଜିହୁଦୀ ମାନଙ୍କର କଥା କାହାଣୀ ଦ୍ୱାରା ହିଁ ପରିତ୍ରାଣ ପାଇଥିଲୁ ଯାହାକି ବାଇବଲ ନାମରେ ପରିଚିତ ଥିଲା ମୁଁ ତାଙ୍କୁ ଏପରି କହିଥିଲି ମହାଶୟ ଆପଣ ଯେ ତାହାକୁ କିପରି ଭାବରେ କହିପାରିଥିଲେ ଏହାକୁ ତ ମୁଁ ଜାଣେ ନାହିଁ ତଥାପି ଏହା ଯେ ଜିହୁଦୀ ମାନଙ୍କର କଥା କାହାଣୀ ସମ୍ବଳିତ ପୁସ୍ତକଟେ ତାହାକୁ ମୁଁ ବିଶ୍ୱାସ କରିନଥାଏ ମୁଁ ସେପରି ଯୁକ୍ତି କରିଥିଲି ସେ ତ କହିଥିଲେ ଆଚ୍ଛା ଆପଣ ତ ପ୍ରାର୍ଥନା କରିଥାନ୍ତି ତଥାପି କାହା ନିମନ୍ତେ ପ୍ରାର୍ଥନା କରିଥାନ୍ତି ମୁଁ ତ ଏପରି ସେପରି ବିଭିନ୍ନ ବିଷୟ ନିମନ୍ତେ ଏପରିକି ଏକ ନିଶ୍ଚିତ ବିଷୟର ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିଥିଲି ତଥାପି ମୁଁ ତ ତାହାକୁ କୌଣସି ପ୍ରକାର ପାଇପାରିନଥିଲି ମୁଁ ତାଙ୍କୁ କହିଥିଲି ଆପଣ ତ ଭୁଲ ରୂପେ ପ୍ରାର୍ଥନା କରିଥିଲେ ଈଶ୍ୱରଙ୍କ ଅଭିମତ ସଂକଳ୍ପଟିକୁ ପରିବର୍ତ୍ତନ କରିବା ନିମନ୍ତେ ଆମମାନେ କଦାପି ପ୍ରାର୍ଥନା କରିବା ଉଚିତ ନୁହେଁ ମାତ୍ର ଆମ୍ଭମାନଙ୍କର ସଂକଳ୍ପଗୁଡ଼ିକୁ ପରିବର୍ତ୍ତନ କରିବା ନିମନ୍ତେ ଆମମାନଙ୍କୁ ପ୍ରାର୍ଥନା କରିବା ଉଚିତ ଅଟେ ଈଶ୍ୱରଙ୍କର ବିଚାରଧାରାକୁ ପରିବର୍ତ୍ତନ କରିବାର ଆବଶ୍ୟକ ରହିନଥାଏ ଲକ୍ଷ୍ୟ କରନ୍ତି ତ ଦେଖନ୍ତୁ ଏହା ହିଁ ତ ଉଚିତ ଧରଣର ବିଷୟ ଅଟେ ମୁଁ କହିଥିଲି ସେଥିପାଇଁ କଦାପି ନଥିଲା ଯାହା ପାଇଁ ଆପଣ ପ୍ରାର୍ଥନା କରିଥିଲେ ଜଣେ କ୍ୟାଥୋଲିକ ବାଳକଙ୍କୁ ଯୁବକ ବ୍ୟକ୍ତିଙ୍କୁ ମୁଁ ଚିହ୍ନେ ଏକଦା ସେ ପ୍ରାର୍ଥନାର ଏକ ପୁସ୍ତକ ଲାଭ କରିଥିଲେ ଆଉ ପ୍ରାର୍ଥନା ଗୁଡ଼ିକୁ ତହିଁରୁ କରୁଥିଲେ ଆଉ ତାଙ୍କ ମାତା ଯେ ଜୀବିତା ରହନ୍ତୁ ସେଥିପାଇଁ ସେ ପ୍ରାର୍ଥନା କରୁଥିଲେ ତଥାପି ସେ ମୃତ୍ୟୁବରଣ କରିଥିଲେ ଆଉ ସେ ତ ପ୍ରଜ୍ୱଳିତ ଅଗ୍ନି ମଧ୍ୟକୁ ବହିଟିକୁ ଫିଙ୍ଗି ଦେଇଥିଲେ ଆଚ୍ଛା ଲକ୍ଷ୍ୟ କରନ୍ତୁ ମୁଁ ତ ପ୍ରାର୍ଥନା ପୁସ୍ତକ ବିଷୟରେ କହିନଥାଏ ତଥାପି ଯେକୌଣସି ପ୍ରକାର ହେଉ ନା କାହିଁକି ଧ୍ୟାନ ଦିଅନ୍ତୁ ଆପଣ ତ ଏକ ଭ୍ରାନ୍ତି ଧରଣର ଆଚରଣକୁ ପୋଷଣ କରି ରହିଛନ୍ତି କଣ ଯେ କରିବାକୁ ହୋଇଥାଏ ସେ ବିଷୟରେ ଆପଣ ଈଶ୍ୱରଙ୍କୁ ମନ୍ତ୍ର ପ୍ରଦାନ କରୁଅଛନ୍ତି ପ୍ରାର୍ଥନା ତ ସେପରି ଧରଣ ହେବା ଉଚିତ ଯେ ହେ ପ୍ରଭୁ ଆପଣଙ୍କ ବାକ୍ୟକୁ ମୋର ଅନ୍ତର ମଧ୍ୟରେ ସୁସ୍ଥିର ଭାବେ ରଖିବା ନିମନ୍ତେ ମୋତେ ସାହାଯ୍ୟ କରନ୍ତୁ ପରିବର୍ତ୍ତନ କରିବାକୁ ସେପରି ନୁହେଁ ଆପଣଙ୍କ ବିଚାରଧାରାକୁ ମୋତେ ପରିବର୍ତ୍ତନ କରିବାକୁ ନ ଦିଅନ୍ତୁ ମାତ୍ର ମୋର ବିଚାରଧାରାକୁ ଆପଣ ଦୟା ବହି ପରିବର୍ତ୍ତନ କରିଦିଅନ୍ତୁ ଧ୍ୟାନ ଦିଅନ୍ତି ତ ଆପଣଙ୍କର ମହା ଇଚ୍ଛାନୁସାରେ ମୋହର ବିଚାରଧାରାକୁ ଆପଣ ସ୍ୱୟଂରୁ ପରିବର୍ତ୍ତନ କରିଦିଅନ୍ତୁ ଆଉ ଆପଣଙ୍କ ଇଚ୍ଛାଦିତ ଏଠାରେ ଥିବା ସେହି ପୁସ୍ତକଟିରେ ମଧ୍ୟରେ ଲିଖିତ ହୋଇ ରହିଅଛି ଆଉ ହେ ପ୍ରଭୁ ସେପରି କରନ୍ତୁ ନାହିଁ ଆପଣ ମୋର ଅଭିପ୍ରାୟକୁ ବୁଝିବା ପର୍ଯ୍ୟନ୍ତ ମୋତେ ସେପରି ଅଯୋଗ୍ୟ ହୋଇ ରହିଥିବାକୁ ନ ଦିଅନ୍ତୁ ଆପଣଙ୍କର ବିଚାରଧାରାଟିରେ ନ୍ୟାୟ ମୋହର ବିଚାରଧାରାକୁ ଆପଣ ସ୍ୱୟଂରୁ ପରିବର୍ତ୍ତନ କରିଦିଅନ୍ତୁ ଆଉ ତତ୍ପରେ ମୋହର ବିଚାରଧାରାଟି ଯେତେବେଳେ ଆପଣଙ୍କ ନିଜସ୍ୱ ବିଚାରଧାରାର ସହିତ ସ୍ଥିରୀକୃତ ହୋଇଯାଇଥାଏ ତେବେ ଯାଇ ଆପଣ ଲେଖିଥିବା ପ୍ରତ୍ୟେକ ବାକ୍ୟକୁ ମୁଁ ବିଶ୍ୱାସ କରିପାରିବି ଆଉ ଆପଣ ଯେପରି କହିଥିଲେ ସେ ବାକ୍ୟଟି ମଧ୍ୟରେ ପ୍ରତିଜ୍ଞା କରି କହିଥିଲେ ଯେଉଁମାନେ ଆପଣଙ୍କୁ ପ୍ରେମ କରନ୍ତି ଆପଣ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି ହେ ପ୍ରଭୁ ମୁଁ ତ ଆପଣଙ୍କୁ ପ୍ରେମ କରିଥାଏ ମଙ୍ଗଳ ସାଧନ ନିମନ୍ତେ ଏହା ତ ସୁପ୍ରକାର କାର୍ଯ୍ୟ କରୁଅଛି ଏହି ସପ୍ତାହର ମଧ୍ୟରେ ମୁଁ ତ ଗ୍ରାମାଞ୍ଚଳକୁ ଯାଇକରି ଆସିଅଛି ମୋର କେତେକ ଅତି ଘନିଷ୍ଠ ବନ୍ଧୁଗଣଙ୍କ ସହିତ ସହଭାଗିତା କରି ରହୁଥିଲି ଗତକାଲି ମେଜ ନିକଟରେ ବସିଥିବା ସମୟରେ ସେମାନେ ମଧ୍ୟରୁ କେତେ ଜଣଙ୍କୁ ମୁଁ ପଚାରିଥିଲି ଯେତେବେଳେ କି ଆମମାନେ ଏକତ୍ରିତ ଭାବରେ ଭୋଜନ କରୁଥିଲୁ ସେତେବେଳେ ମୁଁ ସେପରି ପଚାରିଥିଲି ସବୁବେଳେ ମେଜ ଚାରିପାଖେ ଘେରି ରହି ଆମମାନେ ବସୁଥିଲୁ ଏବଂ କିଛିଟା ସମୟକୁ ପାଉଥିଲୁ ବାଇବଲ ଉପରେ ଚୁମ୍ବକୀୟ ଭାବରେ ଧ୍ୟାନ କରୁଥିଲୁ ଆଉ ପ୍ରେମ ରୂପରେ ଆମମାନେ କଥାବାର୍ତ୍ତା କରିଥିଲୁ ଆଉ ସେଠାରେ କେହି ଜଣେ ବ୍ୟକ୍ତି ଏପରି ମଧ୍ୟ ଥିଲେ ସେ ଏପରି ମଧ୍ୟ କହିଥିଲେ ସେ କହିଥିଲେ ଆପଣ ଯେ ଜଣେ ଭଣ୍ଡ ଖ୍ରୀଷ୍ଟ ଅଟନ୍ତି ଏପରି ବିଷୟକୁ ମୁଁ ବିଶ୍ୱାସ କରିଥାଏ ମୁଁ କହିଥିଲି ମୋହର ପ୍ରଭୁଙ୍କ ଦୃଷ୍ଟିରେ ତାହା ଯଦି ଉତ୍ତମ ବିଷୟ ହୋଇଥାଏ ବୋଲି ଜଣାଯିବ ତେବେ ତାହା ହିଁ ତ ଯାହାକି ମୁଁ ହେବାକୁ ଇଚ୍ଛା କରିଥାଏ ମୁଁ ଯେଉଁ ସ୍ଥାନରେ ଥାଏ ବୋଲି ସେ ଇଚ୍ଛା କରିଥାନ୍ତି ମୁଁ ସେହି ସ୍ଥାନରେ ସେପରି ପରିଚିତ ହେବାକୁ ଇଚ୍ଛା କରିଥାଏ ମୁଁ ତାଙ୍କୁ ସ୍ନେହ କରିଥାଏ ଆଉ ସେ ଯଦି ନରକ ମଧ୍ୟକୁ ମୋତେ ନିକ୍ଷେପ କରିବାକୁ ଇଚ୍ଛା କରିଥାନ୍ତି ତଥାପି ମୁଁ ତାଙ୍କୁ ସର୍ବଦା ସ୍ନେହ କରିବି ଆଉ ଯେଉଁ ଆତ୍ମାଙ୍କ ବଶବର୍ତ୍ତୀ ହୋଇ ମୁଁ ଏତେବେଳେ ରହିଅଛି ସେହି ସମାନ ଧରଣର ଆତ୍ମାଙ୍କ ବଶବର୍ତ୍ତୀ ହୋଇ ଯଦି ବା ମୁଁ ପରିଚାଳିତ ହୋଇଥାଏ ତଥାପି ମୁଁ ତାଙ୍କୁ ସ୍ନେହ କରିବି ଆଉ ସେ ତ ଏକ ପ୍ରକାର ଆଶ୍ଚର୍ଯ୍ୟଚକିତ ହେବା ପରି ମୋତେ ଲକ୍ଷ୍ୟ କରି ରହିଥିଲେ ସେମାନଙ୍କ ପରି ତିନି ଜଣ କିମ୍ବା ଚାରି ଜଣ ଯୁବକ ବ୍ୟକ୍ତିଗଣଙ୍କୁ ମୁଁ ତ ସେଠାରେ ଦେଖିଥିଲି ଯୁବତୀ ସ୍ତ୍ରୀଗଣଙ୍କୁ ଉତ୍ତମ ଆଚରଣ ବିଶିଷ୍ଟା ଯୁବତୀ ମହିଳାମାନଙ୍କୁ ସେଠାରେ ଦେଖିଥିଲି ସେହି ଯୁବକଗଣ କେତେ ଗଭୀର ଭାବରେ ଆପଣ ଆମ ସ୍ତ୍ରୀମାନଙ୍କୁ ଯେ ପ୍ରେମ କରିଥାନ୍ତି ତାହାକୁ ମୁଁ ଜାଣେ, ତେଣୁକରି ସମାଜ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ମୁଁ କହିଥିଲି, ମୁଁ ଏବେ କହିଥିଲି ତାହାକୁ ପରୀକ୍ଷା କରି ଦେଖିବା ନିମନ୍ତେ ଏହି ସ୍ଥାନରେ ଏକ ସୁଯୋଗ ରହିଅଛି। ଏଥିପୂର୍ବେ କି ଆପଣମାନେ ଉଭୟ ବିବାହ କରିଥିଲେ, ଆପଣଙ୍କ ପତ୍ନୀ ଯଦି ସେପରି କରିଥିଲେ ବର୍ତ୍ତମାନ ଆପଣ ତ ପଛକୁ ଫେରି ଯାଇଥାନ୍ତି, କହିଥାନ୍ତି ଆପଣ ତ ଏହି ବୈବାହିକ ଜୀବନଟିର ବିଷୟରେ ଆପଣ ତ ସ୍ୱପ୍ନ ଦେଖୁଥିଲେ, ଯେପରିକି ଆପଣମାନେ ଉଭୟ ବିବାହିତ ହୋଇଯାଇଥିଲେ, ତଥାପି ପ୍ରକୃତରେ ତ ଆପଣମାନେ ବିବାହ କରି ନଥିଲେ। ମାତା ଆପଣମାନେ ଯେ ସେପରି କରିଥିଲେ ଏପରି ତ ଆପଣମାନେ ସ୍ୱପ୍ନରେ ଦେଖୁଥିଲେ, ଆଉ ଆପଣ ତ ଜାଗି ଉଠିଥିଲେ, ଆଉ ଆପଣ ତ ଚାଲି ଆସିଥିଲେ ନିଜର ପ୍ରେମିକାଙ୍କ ସହିତ ସେହି ସ୍ୱପ୍ନଟି ବିଷୟରେ ସେଠାରେ କଥାବାର୍ତ୍ତା କରିଥିଲେ, ଆଉ କହିଥିଲେ ତୁମେ ଏହାକୁ ଜାଣ କି ଆମମାନେ ଯେ ବିବାହ କରିସାରିଥିଲୁ, ଏପରି ସ୍ୱପ୍ନକୁ ମୁଁ ଦେଖିଥିଲି, ଆଉ ଆମମାନଙ୍କ ସନ୍ତାନଗଣ ମଧ୍ୟ ଉତ୍ପନ୍ନ ହୋଇଥିଲେ, ଆମେ ତ ଖୁବ୍ ଖୁସିରେ ବାସ କରି ରହିଥିଲୁ, ଆଉ ପ୍ରଭୁଙ୍କ ଆଗମନ ନିମନ୍ତେ ଅପେକ୍ଷା କରୁଥିଲୁ ଏବଂ ସେପରି ଅନ୍ୟାନ୍ୟ ବିଷୟ ଗୁଡ଼ିକୁ ମଧ୍ୟ ସମ୍ପନ୍ନ କରୁଥିଲୁ। ସତ୍ପୁରେ ସେ ଯୁବତୀ ମହିଳା ଜଣକ ହୋଇପାରେ ଆପଣ ସେପରି କହିବେ, ତୁମେ ତ ଜାଣିଥାଅ ଯେ ତୁମଠାରୁ ଆହୁରି ଅଧିକ ରୂପେ ମୁଁ ଅନ୍ୟ ଜଣକୁ ପ୍ରେମ କରିଥାଏ, ମୁଁ ତାଙ୍କୁ ଅଧିକ ସ୍ନେହ କରିଥାଏ। ତେବେ ଆପଣ ଯଦି ପ୍ରକୃତରେ ତାଙ୍କୁ ହୃଦୟର ସହିତ ପ୍ରେମ କରୁଥାନ୍ତି, ତେବେ ଆପଣ ଆପଣ ଗଭୀର ଶ୍ରଦ୍ଧାର ସହିତ ତାହାକୁ କହିବେ ଯେ ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ, ତୁମମାନେ ଉଭୟ ଆନନ୍ଦରେ ରୁହ ଏବଂ ସେହି ସେହି ଅନ୍ୟ ବ୍ୟକ୍ତି ସହିତ ଯାଇ ବାସ କର। ବର୍ତ୍ତମାନ ତାହାକୁ ଏତେବେଳେ ହିଁ ଯାଞ୍ଚ କରି ଦେଖି ନିଅନ୍ତୁ, ଆପଣମାନେ ମଧ୍ୟ ରହିଥିବା ପ୍ରତ୍ୟେକ ପୁରୁଷ ଏବଂ ସ୍ତ୍ରୀ ତାହାକୁ ଯାଞ୍ଚ କରି ଦେଖି ନିଅନ୍ତୁ, ଧ୍ୟାନ ଦିଅନ୍ତି ତ। ଆଚ୍ଛା, ତେବେ ଆପଣଙ୍କ ପ୍ରେମଟି ଯଦି ଉଚିତ ପ୍ରକାର ହୋଇଥାଏ, ତେବେ ଯଦି ଆପଣ ସେପରି ବ୍ୟବହାରଟିକୁ ସମ୍ପନ୍ନ କରିବେ ଯେ ତାଙ୍କ ସୁଖ ସ୍ୱଚ୍ଛନ୍ଦତା ନିମନ୍ତେ ଆପଣ ତ ଅଧିକ ରୂପେ ଅନୁରକ୍ତ ପ୍ରାୟଣ ଅଟନ୍ତି, କିହେତୁ ଯେହେତୁ ଆପଣ ଯଦି ତାଙ୍କୁ ଲାଭ କରି ପାଇଥାନ୍ତେ ଏହା ତ ଆପଣ ଜାଣିଥିଲେ, ଆପଣ ତାଙ୍କୁ ପ୍ରତିପୋଷଣ ମଧ୍ୟ କରିପାରିଥାନ୍ତେ, ମାତ୍ର ଆପଣ ତ ସେ ତ ଆପଣଙ୍କ ପତ୍ନୀ ଅଟନ୍ତି, ଆଉ ସେ ତ ସର୍ବଦା ରହିଥିବେ ମଧ୍ୟ, ସେ ତ ଆପଣଙ୍କୁ ବିବାହ ମଧ୍ୟ କରିବେ, ଏହା ସହିତ ସେ କୌଣସି ସେ କଦାପି ଆନନ୍ଦିତ ରହିବେ ନାହିଁ, ତଥାପି ହୋଇପାରେ ସେ ଏଥିରୁ ମଧ୍ୟ ଆହୁରି ଅଧିକ ଆନନ୍ଦିତ ହୋଇପାରିଥାନ୍ତି। ଆଉ ତତ୍ପରେ ଆପଣ ତାଙ୍କୁ ଯଦି ପ୍ରେମ କରନ୍ତି ତେବେ ସେ ଯେ ଆନନ୍ଦିତ ରହନ୍ତୁ ଏହାକୁ ଆପଣ ଅବଶ୍ୟ ଇଚ୍ଛା କରିଥାନ୍ତି। ସେହି କାରଣରୁ ଈଶ୍ୱରଙ୍କ ସଦିଚ୍ଛା ଯାହା କିଛି ଅଟେ ନା କାହିଁକି, ତଦନୁସାରେ ତାଙ୍କର ଇଚ୍ଛା ହିଁ ସଫଳ ହେଉ, ମୁଁ ଏଥିପାଇଁ ଆନନ୍ଦିତ ଥାଏ ଅଥବା ନଥାଏ, ତଥାପି ତାଙ୍କର ସଦିଚ୍ଛା ହିଁ ସଫଳ ହେଉ, ଆଉ ମୁଁ ତ ଜୀବିତ ରହିବାକୁ ଚାହିଁଥାଏ, ତେବେ ଯାଏ ମୁଁ ଯାହା କିଛି କରେ ନା କାହିଁକି ତାହାକୁ ତାଙ୍କ ଇଚ୍ଛା ମତ କରିବା ଦ୍ୱାରା ସେ ପ୍ରସନ୍ନ ହେବେ। ସେହି କାରଣରୁ ଆପଣମାନଙ୍କୁ ଯାଞ୍ଚ କରନ୍ତୁ ଆପଣଙ୍କ ଉଦ୍ଦେଶ୍ୟଟିକୁ ଏବଂ ଆପଣଙ୍କ ବୈଷୟିକ କୌଶଳଟିକୁ ତଦ୍ୱାରା ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ, ତେବେ ଯାଏ ଆପଣ ଈଶ୍ୱରଙ୍କୁ ସ୍ନେହ କରନ୍ତି ଅଥବା ନୁହେଁ ଏହା ତଦ୍ୱାରା ବୁଝିପାରିବେ। କିପରି ହୋଇଥାନ୍ତା ଯଦି ସେପରି କିଛି ଯୁକ୍ତି ପାଢି କହିଥାନ୍ତେ, ଯଦିଓ ମୁଁ ତୁମକୁ ବିତାଡ଼ିତ କରିଦିଏ ତଥାପି ତୁମେ ମୋର ସେବା କରିଥାଉ କି, ଯେପରି ଭାଇ ହେଉନା କାହିଁକି ମୁଁ ଆପଣଙ୍କୁ ସ୍ନେହ କରିଥାଏ। ସେହି କାରଣରୁ ପ୍ରତ୍ୟେକ ମଣ୍ଡଳୀ ଗୁଡ଼ିକ ଏହାକୁ ସେପରି ସଦାର୍ଥ ରୂପେ ଯଦି ଦେଖିଥାନ୍ତି ଏବଂ ସେହିପରି ଭାବରେ ଏହାକୁ ବିଶ୍ୱାସ ମଧ୍ୟ କରିପାରିଥାନ୍ତି, ସେତେବେଳେ ଏହା ତ ସେପରି ଏବେ ଫୁଟବଲ ଖେଳାଳିର ନ୍ୟାୟ ଆଚରଣଟି ହେବ, ଯିଏକି ଆପଣଙ୍କ ସାଥୀ ଖେଳାଳି ଠାରୁ ଗଡି ଯାଉଥିବା ଫୁଟବଲଟିକୁ ଜୋର କରି ଛଡ଼ାଇ ଆଣିଥାଏ, ସେତେବେଳେ କି ସେ ତାହାର ସହିତ ଆଗକୁ ଦୌଡ଼ି ଯାଇଥାଏ, ସେତେବେଳେ ସେହି ଗୋଟିଏ ମାତ୍ର ଲକ୍ଷ୍ୟକୁ ସୁରକ୍ଷିତ ଅବସ୍ଥା ରଖିଥାଏ, ଲକ୍ଷ୍ୟ କରନ୍ତି ତ। ଯେତେବେଳେ କି ପ୍ରକୃତ ଧରଣର ସେହି ଉଦ୍ଦେଶ୍ୟଟି କିମ୍ବା ସେହି ବୈଷୟିକ କୌଶଳଟି କଦାପି ହେଲେ ସେପରି କହିବାକୁ ଥରେ ମଧ୍ୟ ଚେଷ୍ଟା କରିବ ନାହିଁ ଯେ ଆରେ ବା ମୁଁ ମଧ୍ୟ ଏହାକୁ ହାସଲ କରିଅଛି, ମୁଁ ତ ଏହା ତ ମୋର ଅଟେ। ହଁ ଦେଖନ୍ତୁ, ସେପରି ଏକ ବ୍ୟକ୍ତିଙ୍କୁ ଈଶ୍ୱର କଦାପି ହେଲେ ବ୍ୟବହାର କରିପାରନ୍ତି ନାହିଁ। ଅନେକ ଗୁଡ଼ିଏ ନକଲକାରୀ ବ୍ୟକ୍ତିଗଣ ତ ଏହାକୁ ସେପରି ଭାବରେ ଅନୁସରଣ କରିଥାନ୍ତି, ଆଉ ତାହା ତ ଶୈତାନ କାର୍ଯ୍ୟ ଅଟେ, ତଥାପି ଲୋକମାନେ ଏହାକୁ ହୃଦୟଙ୍ଗମ କରିପାରିନଥାନ୍ତି। ସେମାନେ ତ ଏପରି ଜଣେ ଖେଳାଳି ଠାରୁ ସେ ବଲ୍ ଛଡ଼ାଇ ନେବାକୁ ଚେଷ୍ଟା କରୁଅଛନ୍ତି ଯାହାକୁ କି ଏହା ଦତ୍ତ ହୋଇସାରିଅଛି। ସେପରି ଏକ ସେବାର କାର୍ଯ୍ୟକୁ ଉତ୍ଥାପିତ କରନ୍ତୁ ଏବଂ ତାଙ୍କରି ଅନୁବର୍ତ୍ତୀ କେତେ ଜଣ ବ୍ୟକ୍ତି ଯେ ହୋଇପାରିଥାନ୍ତି ତାହାକୁ ଧ୍ୟାନ ସହିତ ନିରୀକ୍ଷଣ କରନ୍ତୁ, ଲକ୍ଷ୍ୟ କରନ୍ତି ତ, ଧ୍ୟାନ ପ୍ରଦାନ କରନ୍ତି ତ। ଆଉ ଈଶ୍ୱରଙ୍କ ପ୍ରତି ଅସଲି ପ୍ରକାର ସ୍ନେହଟି ସେପରି କହିଥାଏ, ହେ ପ୍ରଭୁ, ଯେ କୌଣସି ଅଞ୍ଚଳର ବ୍ୟକ୍ତିଟିଏ ମୁଁ ହୋଇଥାଏ ନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ, ତଥାପି ଏହି ସୁସମାଚାର ସମ୍ବନ୍ଧରେ ମୁଁ ଯଦି ଗୋଟିଏ ମାତ୍ର ଶବ୍ଦକୁ କହିଥାଏ ତେବେ ସାହାଯ୍ୟଟିକି ଏହାକୁ ପ୍ରେରଣା ଦାନ କରିବେ, ଏଥିପାଇଁ ତାହାକୁ ସମ୍ପର୍ଣ୍ଣ କରିବାକୁ ମୋତେ ସୁଯୋଗ ଦିଅନ୍ତୁ, ଧ୍ୟାନ ଦିଅନ୍ତି ତ। ଆପଣଙ୍କର ପତ୍ନୀଙ୍କ ସମ୍ବନ୍ଧରେ ତାହା ହିଁ ସେହି ସମାନ ଧରଣ ବିଷୟଟି ହୋଇ ପାରିବ। ଦେଖନ୍ତୁ ଆପଣ ଯଦି ପ୍ରକୃତରେ ତାଙ୍କୁ ସ୍ନେହ କରନ୍ତି ତେବେ ତ ଏହା ସେପରି ଏକ ବିଷୟ ହୋଇନଥାଏ, ଏହା ତ ସେପରି ଏକ କାଳ୍ପନିକ ପ୍ରେମଟି ହୋଇନଥାଏ, ମାତ୍ର ଏହା ତ ଐଶ୍ୱରିକ ପ୍ରେମ, ଏକ ବାସ୍ତବ ଧରଣର ପ୍ରେମ ହୋଇଥାଏ। ସେ ଜଣେ ଅନ୍ୟ ଜୀବକଙ୍କ ସହିତ ବିବାହ କରି ସେ ବାସ କରି ରହିପାରିଥାନ୍ତି, ଆନନ୍ଦପୂର୍ବକ ରହିପାରିଥାନ୍ତି, ତଥାପି ଆପଣ ବିବାହିତ ନୁହନ୍ତି, ଯେହେତୁ ଆପଣ ତ ଏତେବେଳେ ସୁଦ୍ଧା ସେପରି ସମ୍ପର୍କଟିର ଯୋଗ୍ୟତାକୁ ହାସଲ କରିପାରିନଥାନ୍ତି। ଆହୁରି ମଧ୍ୟ ଯେକୌଣସି ପ୍ରକାର ଏହି ଟେପ୍ ଗୁଡ଼ିକୁ ତ ଲୋକମାନେ ଶ୍ରବଣ କରୁଅଛନ୍ତି, କେହି କେହି ଏପରି ମଧ୍ୟ ଅଛନ୍ତି, ଅନେକ ଗୁଡ଼ିଏ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ କି ପ୍ରେରଣ କରିଥାନ୍ତି, ପଚାରିଥାନ୍ତି ବିବାହ ଏବଂ ଛାଡ଼ପତ୍ର ଦେବା ସନ୍ଦେଶ ମଧ୍ୟରେ ଆପଣ ସେପରି କଥାକୁ କାହିଁ କହିଥିଲେ, ଆପଣ ଏପରି କିମ୍ବା ସେପରି କଥାକୁ କାହିଁ କହିଥିଲେ। ମୁଁ ତ ସେହିପରି ଏକ କଥାକୁ ବହୁବାର କହିଥିଲି, ଏହି ଟେପ୍ ଗୁଡ଼ିକ ତ କେବଳ ସେମାନଙ୍କ ନିକଟରୁ ପ୍ରେରିତ ହୋଇଥାଏ। ହେ ଭାଇ, ମୁଁ ତ ଆପଣଙ୍କ ସହଭାଗିତାକୁ ହିଁ କେବଳ ତାହାକୁ କହିଥିଲି। ରକ୍ଷଣାବେକ୍ଷଣ କରି ପ୍ରତିପାଳନ କରିବା ନିମନ୍ତେ ଈଶ୍ୱର ଆପଣମାନଙ୍କୁ ଯାହା କିଛି ଦେଇଥାନ୍ତି ନା କାହିଁକି, ସେଥିପାଇଁ ମୁଁ ତ ଦାୟୀ ନୁହେଁ, ଯେହେତୁ ଏହି ଲୋକମାନଙ୍କୁ ମୁଁ ଯେ କି ପ୍ରକାର ଖାଦ୍ୟକୁ ଭୋଜନ କରିବାକୁ ଦେଇପାରେ ସେଥିପାଇଁ ମୁଁ ଉତ୍ତରଦାୟୀ ଅଟେ। ଏହି ସମାଚାରଟି ତ କେବଳ ଏହି ଆରାଧନାଳୟର ସହଭାଗିତା ନିମନ୍ତେ ଅଟେ, ଲକ୍ଷ୍ୟ କରନ୍ତି ତ। ବର୍ତ୍ତମାନ ସେହି ଟେପ୍ ଗୁଡ଼ିକ ଲୋକମାନେ ଯଦି ଶ୍ରବଣ କରିବାକୁ ଇଚ୍ଛା କରନ୍ତି ତେବେ ତାହା ତ ସେମାନଙ୍କ ଉପରେ ନିର୍ଭରଶୀଳ ଅଟେ। ତଥାପି ଈଶ୍ୱର ମୋତେ ଯାହା କିଛି ସମାଚାର ଦାନ କରିଅଛନ୍ତି ତାହାକୁ ମୁଁ ପ୍ରଚାର କରୁଅଛି। ଏହା ତ ସେମାନଙ୍କର ସକଳ ପ୍ରକାର ପାପ ଗୁଡ଼ିକ ଥିଲା ଯାହାକି ପରିଷ୍କୃତ ହୋଇଯାଇଥିଲା। ସେହି ଜଣେ ବ୍ୟକ୍ତି ଏପରି ମୋତେ ଲେଖିକରି ପଠାଇଥିଲେ ଆଉ କହିଥିଲେ, ଆଚ୍ଛା ତେବେ ମୁଁ ତ ଏହାକୁ କିମ୍ବା ତାହାକୁ କହିଥିଲି, ଆପଣ କହିଥିଲେ ଯେ ଆମମାନଙ୍କ ସକଳ ପାପ ଗୁଡ଼ିକ, ମୁଁ ତ ସେପରି କିଛି ଭାବନା ପୋଷଣ କରି କହିନଥିଲି, ମୁଁ ତ ସେପରି କହିଥିଲି, ଏଥିପ୍ରତି ଧ୍ୟାନ ଦିଅନ୍ତୁ, କେବଳ ଏଠା ସ୍ଥିତ ଏହି ଲୋକମାନଙ୍କ ନିମନ୍ତେ ତାହା ସମ୍ବନ୍ଧିତ ଅଟେ। ଏହି ଆରାଧନାଳୟ ମଧ୍ୟରେ ସମ୍ଭବତଃ ହେଉଥିବା ସେହି ଲୋକମାନଙ୍କ ନିମନ୍ତେ ମୋର ନିଜ ଦଳ ନିମନ୍ତେ ସମ୍ବନ୍ଧିତ ଅଟେ। ବର୍ତ୍ତମାନ ଲୋକମାନେ ଯଦି ଖାଦ୍ୟ ପଦାର୍ଥ ଗୁଡ଼ିକୁ କିମ୍ବା ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକୁ ଶଙ୍କରଜାତୀୟ ବସ୍ତୁତର ପରିଭରି ନ ଦିଅନ୍ତି ତେବେ ତ ଆପଣମାନେ ତ ତେବେ ଯାଇ ଈଶ୍ୱରଙ୍କ ଠାରୁ ପ୍ରକାଶନଟିକୁ ଲାଭ କରିଥାନ୍ତି, ଆଉ ଈଶ୍ୱର ଯାହା କିଛି କାର୍ଯ୍ୟ କରିବା ନିମନ୍ତେ ଆପଣଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥାନ୍ତି ତାହାକୁ ଆପଣ କରିଥାନ୍ତି। ସେହି ସମାନ୍ତର କାର୍ଯ୍ୟଟିକୁ ମୁଁ ମଧ୍ୟ କରିଥାଏ। ତଥାପି ଏହି ସନ୍ଦେଶ ଗୁଡ଼ିକ ତ କେବଳ ଏହି ମଣ୍ଡଳୀ ନିମନ୍ତେ ପ୍ରଯୁଜ୍ୟ ଅଟେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଆମମାନେ ତ ଫେରି ଆସିଥାଉ, ଆଉ ଯେଉଁ ବିଷୟଟି ସହିତ ଆମମାନଙ୍କୁ ନିଶ୍ଚଳତାର ସହିତ ରହିବାକୁ ହୋଇଥାଏ ସେହିପରି ଏକ ଅନ୍ୟ କିଛି ବିଷୟକୁ ଆମମାନଙ୍କୁ ହାସଲ କରି ରଖିବାକୁ ପଡ଼ିଥାଏ। ଆବଦ୍ଧ କରି ରଖିବା ନିମନ୍ତେ କୌଣସି ଏକ ବିଷୟକୁ ରହିବାକୁ ହିଁ ଅଛି। ଅନ୍ୟ ଏକ ଶବ୍ଦରେ କହିବାକୁ ହେଲେ ଏହା ତ ଏକ ସର୍ବଶେଷ ନିଷ୍ପତ୍ତିର ଆଧାରଟି ଅଟେ, ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ନିର୍ଭୁଲ ଧରଣର ନିଷ୍ପତ୍ତିକୁ କିମ୍ବା ଏକ ସର୍ବଶେଷ ନିଷ୍ପତ୍ତିକୁ ନିର୍ଦ୍ଧାରିତ ରଖିବାକୁ ହିଁ ଅଛି। ଅନେକ ବର୍ଷ ତଳେ ସେପରି ଏକ ବିଷୟବସ୍ତୁକୁ ମୁଁ ଏକଦା ପ୍ରଚାର କରି ସାରିଅଛି, ଏକ ନିର୍ଭୁଲ ଧରଣର ପ୍ରତିଶ୍ରୁତି ଉପରେ ପ୍ରଚାର କରି କହିଥିଲି, ଏପରି ଏକ ସ୍ଥାନ ଅଟେ ଯାହାକି ବାକ୍ୟର ସର୍ବଶେଷ ନିଷ୍ପତ୍ତି ଅଟେ, ଯେପରିକି ବଲ୍ ଖେଳର ମୀମାଂସାକାରୀ ଜଣକ କରିଥାନ୍ତି, ତାହା ଯେ ଧକ୍କା ଲଗାଇବାର ଏକ କର୍ମ ବୋଲି ସେ ଯଦି କହିଥାନ୍ତି ତେବେ ପ୍ରକୃତରେ ତାହା ହିଁ ସେହି ଆସନଟି ଅଟେ ଯେପରିକି ସେ ନିଷ୍ପତ୍ତି ନେଇଥାନ୍ତି। ଏହାକୁ ଆପଣ ଯେ କିପରି ଭାବେ ଦେଖିଅଛନ୍ତି ସେଥିରେ କିଛି ଯାଇ ଆସେ ନାହିଁ, ମାତ୍ର ମୀମାଂସାକାରୀ ଜଣକ ଯଦି ଏହାକୁ ଧକ୍କା ଲଗାଇବା କଥା କହିଥାନ୍ତି ତାହା ହିଁ ସର୍ବନିଷ୍ପତ୍ତି ଅଟେ। ଆପଣ କହିଥିଲେ ମୁଁ ତ ତାହା ତ ଏକ ଧକ୍କା ବିଷୟ କଥା ବି ନଥିଲା, ଏହା ଚାଲିଯାଇଥିଲା, ମୁଁ ତ ତାହାକୁ ସେପରି ଭାବରେ ଦେଖିଥିଲି, ଏହା ଯେ କିପରି ଧରଣର ଏକ ବିଷୟ ଅଟେ ସେଥିରେ କିଛି ଯାଇ ଆସେ ନାହିଁ। ତଥାପି ସେ ଯେତେବେଳେ ସେପରି କହିଥିଲେ ଯେ ତାହା ଧକ୍କା ଲଗାଇବାର ବିଷୟଟି ଅଟେ, ତାହା ହିଁ ତଦ୍ରୁପ ଅଟେ, ଆଉ ତାହା ହିଁ ସ୍ଥିରୀକୃତ ଥିଲା, କେବଳ ତାହା ହିଁ ଯାହାକି ଥିଲା, ସେ ତ ସର୍ବଶେଷ ନିଷ୍ପତ୍ତି ଅଟନ୍ତି। ଆଉ ଟ୍ରାଫିକର ସେହି ଆଲୋକଟି ଏହା ଯଦି ଯାଅ କହି ନିର୍ଦ୍ଦେଶ ଦେଇଥାଏ ତେବେ ଯାଇ ଏହା ତ ସର୍ବଶେଷ ନିଷ୍ପତ୍ତିର ବିଷୟଟି ହୋଇଥାଏ। ଆପଣମାନେ କହିଥାନ୍ତି, ଆଚ୍ଛା ମୁଁ ତ ଖୁବ୍ ଜଲ୍ଦି ବାଜିରେ ଅଛି, ମୋହର ରହିଅଛି, ନୁହେଁ, କଦାପି ନୁହେଁ, ଏହା ତ କହିଥାଏ ଯେତେବେଳେ ଅନ୍ୟ ଜଣକ ଅତିକ୍ରମ କରୁଥାନ୍ତି ସେତେ ତୁମେ ସେଠାରେ ସୁସ୍ଥିର ହୋଇ ରହିଥାଅ। ଲକ୍ଷ୍ୟ କରନ୍ତି ତ, ଏହା ତ ସର୍ବଶେଷ ନିଷ୍ପତ୍ତିର ସେହି ବିଷୟଟି ଅଟେ। ଏତେବେଳେ ସେପରି ଏକ ସମୟର ଅବଧିଟିକୁ ଅବଶ୍ୟ ରହିବାକୁ ହିଁ ଅଛି, ଯେତେବେଳେ କି ଆପଣମାନେ ମୋଟର ଯାନଟିଏ ଯେତେବେଳେ କ୍ରୟ କରିଥାନ୍ତି ସେତେବେଳେ କିପରି ଏକ ନିଷ୍ପତ୍ତି ବିଷୟଟିକୁ ଆପଣମାନେ ଗ୍ରହଣ କରିବାକୁ ଯାଉଛନ୍ତି। ଆପଣ ନିଜର ଜୀବନ ସଙ୍ଗିନୀକୁ ଯେତେବେଳେ ମନୋନୀତ କରିଥାନ୍ତି ସେତେବେଳେ ମଧ୍ୟ ଏକ ସର୍ବଶେଷ ନିଷ୍ପତ୍ତିକୁ ଆପଣଙ୍କୁ ଗ୍ରହଣ କରିବାକୁ ପଡିଥାଏ। କେହି ଜଣେ ନାରୀ ଅବସର ହୋଇଥିଲେ ଯାହାଙ୍କୁ ଆପଣ ନିଶ୍ଚିତ ରୂପେ ମନୋନୀତ କରିଥିଲେ ଆଉ ଆପଣ ମୋଟର ଯାନଟିଏ କ୍ରୟ କରିବାକୁ ଯେତେବେଳେ ଯାଇଥାନ୍ତି ସେତେବେଳେ ପ୍ରତିଟି ବିଷୟ ନିମନ୍ତେ ଏକ ସର୍ବଶେଷ ନିଷ୍ପତ୍ତି ରହିବାକୁ ପଡିଥାଏ। କିପରି ଏକ ସର୍ବଶେଷ ନିଷ୍ପତ୍ତିକୁ ଆପଣ କରିବାକୁ ଯାଉଅଛନ୍ତି ତାହା ଫୋର୍ଡ ଅଥବା ଚେଭି କିମ୍ବା ପ୍ଲେମାଉଥ କିମ୍ବା ବିଦେଶୀ ଯାନଟିଏ କିପରି ଧରଣର ଯାନଟି ହେବ ଯେକୌଣସି ଧରଣର ମୋଟର ଯାନଟିଏ ତାହା ଅଟେ ନା କାହିଁକି ଆପଣଙ୍କୁ ସେଥିପାଇଁ ସର୍ବଶେଷ ନିଷ୍ପତ୍ତିକୁ ଅବଶ୍ୟ ଗ୍ରହଣ କରିବାକୁ ପଡିଥାଏ। ଆଉ ଖ୍ରୀଷ୍ଟୀୟ ଜୀବନଯାପନ ନିମନ୍ତେ ତାହା ହିଁ ସେପରି ଭାବରେ ଅଟେ ସର୍ବଶେଷ ନିଷ୍ପତ୍ତିଟିକୁ ଅବଶ୍ୟ ବଳବତ୍ତର ହୋଇ ରହିବାକୁ ହିଁ ଅଛି। ଏତେବେଳେ ଯଦି କେହି ଜଣେ ବ୍ୟକ୍ତି ସେପରି କହିଥିଲେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟକୁ ଯାଇଥିଲେ ଆଉ କହିଥିଲେ କେହି ଜଣେ ସେପରି କହିଥିବା ଶୁଣିଥିଲେ ଆଚ୍ଛା ଆପଣଙ୍କୁ ତ ବାପ୍ତିତ ହେବାକୁ ହେବାର ଉଚିତ ବିଷୟ ଅଟେ ଆଉ ଏହି ବ୍ୟକ୍ତି ଜଣକ ତ କଦାପି ହେଲେ ହୋଇପାରିଥାଏ ତାଙ୍କର କୌଣସି ମଣ୍ଡଳୀ ଯାହାକି ବାପ୍ତିତ କରିନଥିଲା ସେମାନେ ତ କେବଳ ଛିଞ୍ଚି ଦେଇଥିଲେ। ମୁଁ ତ ବିଚାର କରିଥାଏ ଉଦାହରଣ ସ୍ୱରୂପ ଯେପରି କହିବାକୁ ଦିଅନ୍ତୁ ସେ ମେଥଡିଷ୍ଟ ମଠାବଲମ୍ବୀ ଜଣ ଏହା ଯଦି ଅନୁରୋଧ କରାଯାଇଥିଲା ତେବେ ଯାଇ ସେମାନେ ବାପ୍ତିତ କରିଥାନ୍ତି ଯେପରି ମୁଁ ବୁଝିଥାଏ କିମ୍ବା ସେପରି ମଧ୍ୟ ହୋଇପାରିଥାଏ। କେହି ଜଣେ କ୍ୟାଥୋଲିକ ବିଶ୍ୱାସୀ ସେମାନେ ଯେ କେବଳ ଛିଟା ପ୍ରଦାନ କରିଥାନ୍ତି ଏପରି ମୁଁ ବିଚାର କରିଥାଏ। ତେବେ ତତ୍ପରେ ଯଦି କେହି ଜଣେ ବ୍ୟକ୍ତି ଜଳ ମଧ୍ୟରେ ଡୁବାଇ ବାପ୍ତିତ କରିବା ବିଷୟଟି ତାକୁ ସେ ଯଦି ଶ୍ରବଣ କରିଥିଲେ ତେବେ ତ ସେ ତାହାକୁ ବୁଝିପାରିନଥିଲେ ଯେହେତୁ ସେ କ୍ୟାଥୋଲିକ ହୋଇ ବଢିଥିଲେ ତେଣୁକରି ସେ ତ ଧର୍ମଯାଜକ ନିକଟରୁ ଚାଲିଯାଇଥାନ୍ତି ଆଉ କହିଥାନ୍ତି ହେ ଧର୍ମ ପିତା ଆମମାନେ ଜଳରେ ଡୁବିତ ହୋଇ ବାପ୍ତିତ ହେବାର ଯେ ନିୟମ ସଙ୍ଗତ ଅଟେ ଏପରି ମୁଁ ବିଚାର କରିଥାଏ। ଆମମାନଙ୍କ ମଣ୍ଡଳୀ ଏ ବିଷୟରେ କଣ କହିଥାଏ କିଏ ତରୁ ଏହା ତ ସେପରି କହିଥାଏ ଯେ ଅର୍ଥାତ୍ ଆମମାନଙ୍କୁ ତ ଛିଟା ନେବାକୁ ହିଁ ଅଛି। ବର୍ତ୍ତମାନ ସେହି ମଣ୍ଡଳୀଟି ଯଦି ତାଙ୍କର ସର୍ବଶେଷ ନିଷ୍ପତ୍ତି ହିଁ ଅଟେ ତେବେ ତାହା ତ ଏହାକୁ ସୁସ୍ଥିର ଓ ନିଶ୍ଚିତ କରିଦେଇଥାଏ। ସବୁକିଛି ଉଦ୍ୟୋଗ ଗୁଡିକ ଭାବନା ଗୁଡିକର ତ ସମାପ୍ତି ଘଟିଅଛି ଯେହେତୁ ମଣ୍ଡଳୀଟି ସେପରି ଏକ ବାକ୍ୟ କହିଥାଏ ତେଣୁ କହି ତାହା ହିଁ ପ୍ରମୁଖ ବିଷୟଟି ଅଟେ। କାହିଁକି ଯଦି ସେହି କେହି ଜଣେ ବ୍ୟାପ୍ଟିଷ୍ଟ ଯଦି ଶ୍ରବଣ କରିଥାନ୍ତି ଯେ ଆମମାନଙ୍କୁ ସେପରି କହୁଥିବା ଶ୍ରବଣ କରିଥିଲେ ଯେ ଆମମାନେ ଜଳରେ ଡୁବିତ କରି ବାପ୍ତିତ କରିବା ସତ୍ତ୍ୱେ ତାକୁ ବିଶ୍ୱାସ କରିଥାଉ ତେବେ ସେ ମଧ୍ୟ କହିବେ ଯେ ମୁଁ ମଧ୍ୟ ତାହାକୁ ବିଶ୍ୱାସ କରିଥାଏ ଆଉ ଆମେମାନେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତାହାକୁ ଗ୍ରହଣ କରିବାର ବିଷୟକୁ ବିଶ୍ୱାସ କରିଥାଉ। ଆଉ ମଣ୍ଡଳୀର ସେହି ସଭ୍ୟ ଜଣକ ଆପଣା ପାଳକ ନିକଟରେ ଫେରିଯାଇଥାନ୍ତି ଆଉ କହିଥାନ୍ତି ପାଳକ ମହାଶୟ କେହି ଜଣେ ବ୍ୟକ୍ତିଙ୍କୁ ମୁଁ ଏପରି କହୁଥିବା ଶୁଣିଥିଲି ଯେ ଆମ୍ଭମାନଙ୍କୁ ଜଳରେ ଡୁବିତ ହୋଇ ବାପ୍ତିତ ହେବାର ଉଚିତ ବିଷୟ ଅଟେ ତାହା ତ ଉପଯୁକ୍ତ ବିଷୟ ଅଟେ ତଥାପି ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଗ୍ରହଣ କରିବା ଉଚିତ ବିଷୟ ଅଟେ। ଆଚ୍ଛା ତେବେ ସେପରି କହିଥିବେ ବର୍ତ୍ତମାନ ଆସୁ ଧ୍ୟାନ କରିବା କାହିଁକି ଏହି ସ୍ଥାନ ଧର୍ମଶାସ୍ତ୍ର ପରି କହିଥାଏ ଯେ ଆମମାନଙ୍କୁ ପିତା ପୁତ୍ର ଏବଂ ପବିତ୍ରାତ୍ମାଙ୍କ ନାମକୁ ବ୍ୟବହାର କରି ବାପ୍ତିତ କରିବା ଉଚିତ ବିଷୟ ଅଟେ ତେଣୁକରି ସେହି ମଣ୍ଡଳୀର ସିଦ୍ଧାନ୍ତରେ ଯଦି ସର୍ବଶେଷ ନିଷ୍ପତ୍ତିଟି ହୋଇଥାଏ ତେବେ ତ ଏହା ତାହାକୁ ସୁସ୍ଥିର କରିଥାଏ। ଅନ୍ୟ କେହି ଜଣେ ବ୍ୟକ୍ତି ଯେ ଏ ବିଷୟରେ କଣ କହିଥାନ୍ତି ତାହାକୁ ସେ କୌଣସି ପ୍ରକାର ଆଉ ଖାତିର କରିନଥାନ୍ତି ଯେହେତୁ ତାହା ହିଁ ତ ତାହାର ସର୍ବଶେଷ ନିଷ୍ପତ୍ତି ଅଟେ। ଆଚ୍ଛା ତେବେ ସେମାନଙ୍କ ପ୍ରତ୍ୟେକ ବିଶ୍ୱାସୀ ନିମନ୍ତେ ପ୍ରତିଟି ସଂସ୍ଥା ଏକ ଏକ ସର୍ବଶେଷ ନିଷ୍ପତ୍ତିର କେନ୍ଦ୍ରସ୍ଥ ଅଟନ୍ତି ତଥାପି ମୋହର ବିଚାର ନିମନ୍ତେ ଆଉ ସେ ପ୍ରତ୍ୟେକ ଜଣଙ୍କୁ ଯେଉଁମାନଙ୍କୁ ଖ୍ରୀଷ୍ଟ ନିକଟକୁ ଅଗ୍ରସର କରି ଘିନି ଯାଉଅଛି ବୋଲି ଆପାତତଃ ମୁଁ ଭରସା କରିଥାଏ ଆଉ ଖ୍ରୀଷ୍ଟଙ୍କ ଦ୍ୱାରା ସେପରି କରିଥାଏ ବୋଲି ବିଶ୍ୱାସ କରିଥାଏ ଆମ ପ୍ରତ୍ୟେକଙ୍କ ନିମନ୍ତେ ବାଇବଲ ହିଁ ସର୍ବଶେଷ ନିଷ୍ପତ୍ତିର ଭୂମିକାଟି ଅଟେ। କୌଣସି ପ୍ରକାର ଉଦ୍ଦେଶ୍ୟ ରହି ନାହିଁ କାରଣ ଈଶ୍ୱର ଏପରି କହିଥିଲେ ଯେ ପ୍ରତ୍ୟେକ ମନୁଷ୍ୟର ବାକ୍ୟ ମିଥ୍ୟା ହେଲେ ହେଉ ମାତ୍ର ମୋହର ବାକ୍ୟ ସତ୍ୟ ଅଟେ ଆଉ ଈଶ୍ୱରଙ୍କର ସର୍ବଶେଷ ନିଷ୍ପତ୍ତି ଯେ ବାଇବଲ ଅଟେ ଏହାକୁ ମୁଁ ବିଶ୍ୱାସ କରିଥାଏ। ଅନ୍ୟ କେହି ଜଣେ ଯେ କଣ କଣ କହିଥାନ୍ତି କିପରି ଭାବେ କହିଥାନ୍ତି ସେଥିରେ କିଛି ଯାଇ ଆସେ ନାହିଁ ଏହା ସତ୍ତ୍ୱେ ତାହା ହିଁ ସର୍ବଶେଷ ନିଷ୍ପତ୍ତିର ବିଷୟ ଅଟେ। ବାଇବଲ ରୀତିନୀତି ଗୁଡିକର ଏକ ପୁସ୍ତକ ନୁହେଁ ଆଜ୍ଞା ନୁହେଁ ଏହା ତ ରୀତିନୀତି ଗୁଡିକର ଏକ ପୁସ୍ତକ ନୁହେଁ କିମ୍ବା ଉପଦେଶମାଳାର ଏକ ବ୍ୟବସ୍ଥା ସଂଘର ପୁସ୍ତକ ମଧ୍ୟ ନୁହେଁ। ଏହି ବାଇବଲଟି ତ ରୀତିନୀତି ଗୁଡିକର ଏକ ପୁସ୍ତକ ନୁହେଁ ଏତେ ଗୁଡିଏ ରୀତିନୀତି ଗୁଡିକର ଏବଂ ସେପରି ବ୍ୟବସ୍ଥା ସମ୍ବଳିତ ପୁସ୍ତକଟି ମଧ୍ୟ ନୁହେଁ ଆଜ୍ଞା ସେପରି ନୁହେଁ ଏହା ତ ନୀତି ଶିକ୍ଷା ସମ୍ବଳିତ ପୁସ୍ତକଟିଏ ନୁହେଁ ଆଜ୍ଞା ନୁହେଁ ଏହା ତ ସେପରି ପୁସ୍ତକଟିଏ ନୁହେଁ କିମ୍ବା ଏହା ତ ସମ୍ପୂର୍ଣ୍ଣ ରୂପେ ଇତିହାସର ଏକ ପୁସ୍ତକ ମଧ୍ୟ ନୁହେଁ। ଈଶ୍ୱର ତତ୍ତ୍ୱ ଜ୍ଞାନର ଏକ ପୁସ୍ତକ ମଧ୍ୟ ନୁହେଁ, କାରଣ ଏହା ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନର ଏକ ପୁସ୍ତକ ଅଟେ। ଏତେବେଳେ ଆପଣମାନେ ତାହାକୁ ପାଠ କରିବାକୁ ଚାହିଁବେ, ଆପଣମାନେ ଯେଉଁମାନେ କି ଆପଣମାନଙ୍କର କାଗଜ ଗୁଡିକ ସହିତ ବସି ଅଛନ୍ତି ଏହାକୁ ଲେଖିକରି ରଖି ନିଅନ୍ତୁ। ତାହା ତ ପ୍ରକାଶିତ ବାକ୍ୟର ଏକ ପର୍ବର ଏକରୁ ତିନି ପଦଟି ଅଟେ। ଯେହେତୁ ଏହି ବାଇବଲ ତାହା ତ ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶ ସମ୍ବଳିତ ପୁସ୍ତକ ଅଟେ। ଯେତେବେଳେ ଆମମାନଙ୍କ ନିକଟରେ ସମୟ ରହିଅଛି ସେତେବେଳେ କିଛି ସମୟ ନିମନ୍ତେ ଆସନ୍ତୁ ଆମମାନେ ଏହାକୁ ପାଠ କରିବା। ମୁଁ ତ ବିଶ୍ୱାସ କରିଥାଏ ଯେ ପ୍ରଚାର କରି କହିବା ନିମନ୍ତେ ଅଧିକ କିଛି ଟିପ୍ପଣୀ ଗୁଡିକ ମୋ ନିକଟରେ ନାହିଁ। ଈଶ୍ୱର ଯଦି ବିଳମ୍ବ କରନ୍ତି ତେବେ ସେଗୁଡିକ ମଧ୍ୟରୁ ଅନେକ ଗୁଡିଏ ଶିକ୍ଷା ଗୁଡିକ ଆମେ ଲାଭ କରିବାକୁ ଚେଷ୍ଟା କରିବା। ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ ଅବିଳମ୍ବେ ଯାହା କିଛି ଅବଶ୍ୟ ଘଟିବ ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ବ୍ୟକ୍ତ କରନ୍ତି, ଏଥିପାଇଁ ଈଶ୍ୱର ଏହା ତାହାଙ୍କ ନିକଟରେ ସମର୍ପଣ କଲେ। ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ। ସେହି ଯୋହନ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ ଅର୍ଥାତ୍ ସେ ଯାହା ସବୁ ଦର୍ଶନ କଲା ସେ ବିଷୟରେ ସାକ୍ଷ୍ୟ ଦେଉଅଛି। ଯିଏ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି ସେଥିରେ ଲିଖିତ ବିଷୟ ସବୁ ପାଳନ କରନ୍ତି ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ। ଏହି କାରଣରୁ ସେହି ବାଇବଲ ଧର୍ମଗ୍ରନ୍ଥଟି ଯୀଶୁଖ୍ରୀଷ୍ଟଙ୍କ ସମ୍ପୂର୍ଣ୍ଣ ପ୍ରକାଶନରେ ପରିପୂର୍ଣ୍ଣ ହୋଇ ରହିଥିବା ଏକ ପୁସ୍ତକ ଅଟେ, ଏବଂ ଏହା ଭାବବାଦୀମାନଙ୍କ ଦ୍ୱାରା ଲିଖିତ ହୋଇଥିଲା। ଏବ୍ରିୟ ଏକ ପର୍ବର ଏକ ପଦଟି ଏପରି କହିଥାଏ, ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ପିତୃପୁରୁଷଗଣଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମମାନଙ୍କୁ କଥା କହିଅଛନ୍ତି। ସେ ସେହି ଯୀଶୁ ଥିଲେ ଯିଏକି ଭାବବାଦୀମାନଙ୍କ ମଧ୍ୟରେ ବାସ କରି ରହିଥିଲେ, ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ଏକତ୍ରିତ ଭାବେ ଧାରଣ କରି ରହିଥିଲେ। ତେଣୁକରି ଯୀଶୁ ମଲାଖିଙ୍କ ମଧ୍ୟରେ ବାସ କରି ରହିଥିଲେ, ଯୀଶୁଖ୍ରୀଷ୍ଟ ସେ ତ ଜିରିମିଓଙ୍କ ମଧ୍ୟରେ, ଜିସାଙ୍କ ମଧ୍ୟରେ, ଏଲିସା ମଧ୍ୟରେ ସୁଦ୍ଧା ବାସ କରି ରହିଥିଲେ। ସେମାନେ ଅନ୍ୟ ଯେକୌଣସି ଭାବବାଦୀ ଥିଲେ ନା କାହିଁକି ସେ ସମସ୍ତେ ତାଙ୍କ ମଧ୍ୟରେ ବାସ କରି ରହିଥିଲେ। ଆଉ ଆପଣମାନେ ଯାହା କିଛି ଅଟନ୍ତି ନା କାହିଁକି ଏବଂ ମୁଁ ଯାହା କିଛି ଅଟେ ନା କାହିଁକି ଆମ୍ଭେମାନେ ସମସ୍ତେ ତାଙ୍କରି ମଧ୍ୟରେ ଅବସ୍ଥିତ ଅଟୁ। ବାକ୍ୟ ଗୁଡିକ ସେହି ବାକ୍ୟଙ୍କର ସମ୍ବନ୍ଧରେ ସାକ୍ଷ୍ୟ ପ୍ରଦାନ କରିଥାନ୍ତି। ସୁତରାଂ ଏହା ତ ରୀତିନୀତି ଗୁଡିକର ସମ୍ବଳିତ ପୁସ୍ତକ ନୁହେଁ, କିମ୍ବା ଉପଦେଶ ଗୁଡିକର ସହିତ ନୀତିଶାସ୍ତ୍ର ଏକ ପୁସ୍ତକ ନୁହେଁ, ନଥୁବା ଏହା ଏକ ଇତିହାସ ପୁସ୍ତକ ଅଥବା ଈଶ୍ୱର ତତ୍ତ୍ୱ ଜ୍ଞାନର ଏକ ପୁସ୍ତକ ନୁହେଁ। ଏହା ତ ସେଗୁଡିକ ମଧ୍ୟରେ ଗୋଟିଏ ମାତ୍ର ନୁହେଁ, କିନ୍ତୁ ଏହା ତ ଯୀଶୁଖ୍ରୀଷ୍ଟଙ୍କ ବିଷୟକ ପ୍ରକାଶନର ଏକ ପୁସ୍ତକ ଅଟେ। ଈଶ୍ୱର ସ୍ୱୟଂରୁ ପ୍ରକାଶିତ ହୋଇଥିଲେ, ବାକ୍ୟରୁ ନରଦେହରେ ପ୍ରଘଟ ହୋଇଥିଲେ, ଆଉ ତାହା ଏହା ହିଁ ଅଟେ। ବସ୍ତୁତ ଈଶ୍ୱର ତ ବାକ୍ୟ ଅଟନ୍ତି, ଆଉ ଯୀଶୁଖ୍ରୀଷ୍ଟ ମାନବ ଶରୀରରେ ଥାଇ ସେହି ବାକ୍ୟରେ ଥିଲେ। ଭାଇମାନେ, ଈଶ୍ୱର ତ ବାକ୍ୟ ଅଟନ୍ତି, ଆଉ ଯୀଶୁଖ୍ରୀଷ୍ଟ ମାନବ ଶରୀରରେ ସେ ବାକ୍ୟରେ ଥିଲେ। ଏହା ତ ପ୍ରକାଶନଟି ଅଟନ୍ତି, ଅର୍ଥାତ୍ ଈଶ୍ୱର କିପରି ଭାବରେ ସେହି ବାକ୍ୟଟି ମନୁଷ୍ୟର ଶରୀରରେ ଦେହଧାରୀ ହୋଇଥିଲେ ଏବଂ ଆମ୍ଭମାନଙ୍କ ନିକଟରେ ପ୍ରଘଟ ହୋଇଥିଲେ। ଆଉ ସେହି କାରଣରୁ ସେ ଈଶ୍ୱରଙ୍କ ପୁତ୍ର ରୂପେ ପରିଚିତ ଥିଲେ, ସେ ତ ଈଶ୍ୱରଙ୍କର ଏକ ଅଂଶବିଶେଷ ହିଁ ଥିଲେ। ଆପଣମାନେ ତାହାକୁ ବୁଝନ୍ତି କି? ବର୍ତ୍ତମାନ ସେ ତ ନୁହନ୍ତି, ଶରୀରଟି ତ ଈଶ୍ୱରଙ୍କ ଅଂଶବିଶେଷ ଅଟନ୍ତି, ଏପରି ବହୁଳ ଭାବରେ ଅଟନ୍ତି ଯେ ସେ ତଦ୍ୱାରା ଈଶ୍ୱରଙ୍କ ପୁତ୍ର ରୂପେ ବିବେଚିତ ଅଟନ୍ତି। ଜଣେ ପୁତ୍ର, ଯେପରିକି କ୍ୟାଥୋଲିକ ସମ୍ପ୍ରଦାୟ ଲୋକମାନେ ଏହାକୁ ଅନନ୍ତ କାଳସ୍ଥାୟୀ ପୁତ୍ରଙ୍କ ନାମରେ ଆକ୍ଷେପଣ କରିଥାନ୍ତି, ଆଉ ଅନ୍ୟାନ୍ୟ ମଣ୍ଡଳୀ ଗୁଡିକ ମଧ୍ୟ ଠିକ ସେହିପରି ଭାବରେ ଆକ୍ଷେପଣ କରି କହିଥାନ୍ତି। ସେପରି ଏକ ଅର୍ଥ ତାହା ତ କୌଣସି ପ୍ରକାର ଅର୍ଥକୁ ମଧ୍ୟ ଉତ୍ପନ୍ନ କରିନଥାଏ, ଲକ୍ଷ୍ୟ କରନ୍ତି ତ? ଆଉ ଜଣେ ପୁତ୍ର କୌଣସି ଏକ ପରିଚୟ ରହିଅଛି, ସେଥିରେ ତାହା ତ କୌଣସି ପ୍ରକାର ଅନନ୍ତ କାଳ ସ୍ଥାୟୀ ହୋଇ ନ ପାରେ, ଯେହେତୁ ଏହା ତ ଏପରି ପରିଚୟ ଅଟେ ଯାହାର ନମୁନାଟି ପୁତ୍ରତ୍ର ପରିଚୟ ଅଟେ। ତେଣୁକରି ସେ କୌଣସି ପ୍ରକାର ଅନନ୍ତ କାଳ ସ୍ଥାୟୀ ପୁତ୍ର ହୋଇପାରନ୍ତି ନାହିଁ। ଆଜ୍ଞା, ସେପରି ତ କଦାପି ନୁହେଁ, ଏଇ ଜଣକ ତ କୌଣସି ପ୍ରକାର କଦାପି ଅନନ୍ତକାଳୀନ ପୁତ୍ର ହୋଇପାରନ୍ତି ନାହିଁ। ଆଜ୍ଞା ନୁହେଁ, ସେ ତ କୌଣସି ପ୍ରକାର ଅନନ୍ତକାଳୀନ ପୁତ୍ର ହୋଇପାରନ୍ତି ନାହିଁ। ଏତେବେଳେ ତଥାପି ସେ ତ ପୁତ୍ର ଅଟନ୍ତି, ଏତେ ଅଧିକ ରୂପେ ଅଟନ୍ତି ଯେ ସେହି ସକଳ ପ୍ରକାର ବାକ୍ୟ ଗୁଡିକ ଯାହାକି ଜିରିମଙ୍କ ମଧ୍ୟରେ ବାସ କରି ରହିଥିଲା, ମୋଷାଙ୍କ ମଧ୍ୟରେ ବାସ କରି ରହିଥିଲା, ଆଉ ଏହି ସକଳ ବାକ୍ୟ ଗୁଡିକ ମଧ୍ୟ ଯେପରିକି ସେ କହିଥିଲେ ସେଗୁଡିକ ମୋହର ବିଷୟରେ ସାକ୍ଷ୍ୟ ଦିଅନ୍ତି। ସେହି ବାକ୍ୟର ସକଳ ପ୍ରକାରର ସତ୍ୟ ପ୍ରକାଶନ, ଅଲୌକିକତାର ପ୍ରକାଶନ ଗୁଡିକ ସେ ତ ସେହି ଏକମାତ୍ର ମାନବୀୟ ଶରୀରରେ ମଧ୍ୟରେ ନିବିଷ୍ଟ ଭାବରେ ବାସ କରି ରହିଥିଲା, ଆଉ ଈଶ୍ୱର ତ ସେହି ସେ ପ୍ରକାଶନଙ୍କ ଚତୁଃପାର୍ଶ୍ୱକୁ ମାଂସ ଦ୍ୱାରା ଘେରାଇ ରଖିଥିଲେ। ଆଉ ତାହା ହିଁ ସେହି କାରଣଟି ଥିଲା ଯଦ୍ୱାରା କି ସେ ପୁତ୍ର ନାମରେ ପରିଚିତ ହୋଇଥିଲେ। ସେହି ଏହି କାରଣଟି ହିଁ ସେ ଉଦ୍ଧୃତ କରି ପ୍ରକାଶିତ କରିଥାନ୍ତି, ପିତା କରି ସମ୍ବୋଧନ କରିଥାନ୍ତି। କି ହେତୁରୁ ଏହା ତ ସେପରି ଭାବରେ ଅତି ସାଧାରଣ ପରି ଅଟେ। ଆଉ ଆପଣମାନେ ତାହାକୁ ନିଜ ନିଜର ମସ୍ତିଷ୍କ ଗୁଡ଼ିକର ମଧ୍ୟରେ ସ୍ଥିର ବୁଦ୍ଧିର ସହିତ ପ୍ରଦାନ କରିବା ନିମନ୍ତେ ଈଶ୍ୱରଙ୍କୁ ଯଦି ସୁଯୋଗ ଦିଅନ୍ତି ତେବେ ଯାଇ ସମ୍ଭବପର ହୋଇଥାଏ। ଲକ୍ଷ୍ୟ କରନ୍ତି ତ, ଈଶ୍ୱର ସେ ତ ମାନବ ଶରୀରରେ ରକ୍ତ ବଂଶମୟ ଶରୀରରେ ପ୍ରଘଟ ହୋଇଥିଲେ। ଧ୍ୟାନ ଦିଅନ୍ତୁ, ଶରୀରରୁ ପ୍ରଘଟ ହୋଇଥିଲେ କିମ୍ବା ବାକ୍ୟରୁ ଶରୀରରେ ଦେହଧାରୀ ହୋଇ ପ୍ରଘଟ ହୋଇଥିଲେ, ତାହା ତ ସାଧୁ ଜୋହନଙ୍କ ସୁସମାଚାରର ଏକ ପର୍ବର 14 ପଦଟି ଅଟେ। ଆଉ ସେହି ବାକ୍ୟ ଦେହାନ୍ତ ହେଲେ ଏବଂ ଆମମାନଙ୍କ ମଧ୍ୟରେ ବାସ କଲେ। ବର୍ତ୍ତମାନ ଏହି ବାଇବଲ ଗ୍ରନ୍ଥଟିର ପ୍ରତି ଲକ୍ଷ୍ୟ କରନ୍ତୁ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ତ ସେପରି କହିଥିଲେ, ଓହୋ ଆଚ୍ଛା ତେବେ ଏହା ତ ସେପରି ଏକ ପ୍ରତିଜ୍ଞା କରି ଅଛନ୍ତି। ହଁ, ସେପରି ଏକ ପ୍ରତିଜ୍ଞା ମଧ୍ୟ କରିଥିଲେ। ତଥାପି କିଛି ବିଶେଷ ପ୍ରକାର ବିଷୟକୁ ଆପଣମାନଙ୍କୁ ପ୍ରକାଶ କରି କହିବା ନିମନ୍ତେ ମୋତେ ସୁଯୋଗ ପ୍ରଦାନ କରନ୍ତୁ। ଆସୁ ଆମମାନେ କେବଳ ଆସୁ ଆମମାନେ ବାଇବଲର ଇତିହାସ ମଧ୍ୟକୁ ଏତେ ଯାଉ, ଏହା ଯେ କେଉଁ ସ୍ଥାନରେ ମଧ୍ୟରୁ ଆଗତ ହୋଇଥିଲା ତାହାକୁ ଲକ୍ଷ୍ୟ କରିବା। ଏହା ତ 40 ଜଣ ବିଭିନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ଲିଖିତ ହୋଇଥିଲା। ପ୍ରାୟ 1600 ବର୍ଷ ଅବଧିର ସମୟରେ ବିଭିନ୍ନ ଭାଗରେ ଥାଇ 40 ଜଣ ଲେଖକ ଏହାକୁ ଆଉ ବିଭିନ୍ନ ପ୍ରକାର ଯୁଗ ଗୁଡ଼ିକରେ ଜଗତର ଇତିହାସ ମଧ୍ୟରେ ପୂର୍ବେ କଦାପି ଘଟିବାକୁ ଥିବା ଘଟଣାବଳୀ ଗୁଡ଼ିକର ସମ୍ପର୍କରେ ପୂର୍ବରୁ ସେ ଗୁରୁତ୍ୱପୂର୍ଣ୍ଣ ଘଟଣା ଗୁଡ଼ିକ ସମ୍ବନ୍ଧରେ ଭାବବାଣୀ କରି ପ୍ରକାଶ କରିଥିଲେ। ଆଉ ବହୁଧା ଏପରି ମଧ୍ୟ ହୋଇଥିଲା ଯେ ଏହି ଘଟଣା ଗୁଡ଼ିକ ଘଟିବା ପୂର୍ବେ ଶତ ଶତ ବର୍ଷ ଆଗରୁ ସେଗୁଡ଼ିକ ପୂର୍ବଭାଷ ଦ୍ୱାରା ପ୍ରଘଟ କରାଯାଇଥିଲା। ଆଉ ଏହି 66 ପୁସ୍ତକ ଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ପୁସ୍ତକ ମଧ୍ୟ କିଛି ଭୁଲ ତ୍ରୁଟି ରହିନାହିଁ। ଆରେ ବା, କିପରି ବିସ୍ମୟକର ବିଷୟ ଅଟେ! ଅନ୍ୟ କେହି ସେପରି ଲେଖକ ତ କଦାପି ଏପରି ନିର୍ଭୁଲ ହୋଇପାରନ୍ତି ନାହିଁ ଯେପରିକି ଈଶ୍ୱର ନିର୍ଭୁଲ ହୋଇପାରନ୍ତି। କୌଣସି ଗୋଟିଏ ମାତ୍ର ବାକ୍ୟ ପରସ୍ପର ପ୍ରତି ବିରୋଧ ଭାବ ପ୍ରକାଶ କରିନଥାଏ, କୌଣସି ଗୋଟିଏ ବାକ୍ୟ ମଧ୍ୟ ପରସ୍ପରର ବିପରୀତ ଅର୍ଥକୁ ପ୍ରକାଶ କରିନଥାଏ। ମନରେ ରଖିଥାନ୍ତୁ, 1600 ବର୍ଷର ଅନ୍ତରରେ ଏହି ବାଇବଲ ଧର୍ମଶାସ୍ତ୍ରଟି ଲିଖିତ ହୋଇଥିଲା। ମୂଷାଙ୍କ ସମୟରୁ ଆରମ୍ଭ କରି ମୃତ୍ୟୁର ଅବଧି ପର୍ଯ୍ୟନ୍ତ, ପାତ୍ମଦ୍ୱୀପରେ ଜୋହନଙ୍କ ମୃତ୍ୟୁ ପର୍ଯ୍ୟନ୍ତ କିମ୍ବା ସେହି ଦ୍ୱୀପପୁଞ୍ଜରେ ଥିବା ଅବଧି ପର୍ଯ୍ୟନ୍ତ ଏହା ଲିଖିତ ହୋଇଥିଲା। 1600 ବର୍ଷର ଅବଧି ତ ଗତ ହୋଇଯାଇଥିଲା। ଆଉ 40 ଜଣ ବିଭିନ୍ନ ଲେଖକଙ୍କ ଦ୍ୱାରା ଏହା ଲିଖିତ ହୋଇଥିଲା। ଜଣେ ତ ଅନ୍ୟ ଜଣ ସହିତ କୌଣସି ପ୍ରକାର ପରିଚିତ ରହିନଥିଲେ। ଆଉ ସେମାନେ ତ ଏହାକୁ ଏହି ବାକ୍ୟଟି ଏପରି ଭାବରେ ଲାଭ କରିନଥିଲେ। ସେମାନଙ୍କ ମଧ୍ୟରୁ ଏପରି ମଧ୍ୟ କେତେ ଜଣ ଥିଲେ ଯେଉଁମାନେ କି ବାକ୍ୟଙ୍କୁ କଦାପି ଦେଖି ମଧ୍ୟ ନଥିଲେ, ତଥାପି ସେମାନେ ଏହାକୁ ଯେତେବେଳେ ଲେଖିଥିଲେ ଆଉ ଭାବବାଦୀଗଣ ବୋଲି ବୁଝାଯାଇଥିଲେ, ତତ୍ପରେ ଯାଇ ସେମାନେ ଆପଣମାନଙ୍କ ଭାବବାଣୀ ଗୁଡ଼ିକୁ ଏକାଠି କରିଥିଲେ। ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣ ଜଣେ ଅନ୍ୟ ଜଣଙ୍କ ଠାରୁ ସଂଯୋଜକ ରୂପେ ପରିଚିତ ହୋଇଥିଲେ। ପିତରଙ୍କରକୁ ଚାହିଁ ଦେଖନ୍ତୁ, ଯିଏକି ପେଣ୍ଟିକସ୍ ଦିନରେ ଘୋଷଣା କରି କହିଥିଲେ ଯେ ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜର ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ। ପାଉଲ ଏହି ସମାଚାର ସମ୍ବନ୍ଧରେ କିଛି ହେଲେ ଶ୍ରବଣ କରି ନଥିଲେ। ସେ ତ ଦୀର୍ଘ 3 ବର୍ଷ ନିମନ୍ତେ ଆରବର ମରୁପ୍ରାନ୍ତରକୁ ଚାଲିଯାଇଥିଲେ, ପୁରାତନ ନିୟମକୁ ଅଧ୍ୟୟନ କରିବା ନିମନ୍ତେ ଚାଲିଯାଇଥିଲେ। ଅଗ୍ନିର ସ୍ତମ୍ଭଟି ଯିଏକି ମାର୍ଗରେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ସେ ଯେ କିଏ ଥିଲେ ତାହାଙ୍କୁ ଜାଣିବା ନିମନ୍ତେ ସେପରି କରିଥିଲେ, ଯିଏକି ତାଙ୍କୁ ଏପରି କହୁଥିବାର ସେ ଶୁଣିଥିଲେ, ହେ ସାଉଲ ତୁମ୍ଭେ ମୋତେ କାହିଁକି ତାଡ଼ନା କରୁଅଛ। ସେ କିପରି ଭାବରେ ଏକ ଭୁଲ ଧାରଣାକୁ ପୋଷଣ କରୁଥିବା ବ୍ୟକ୍ତିଟି ହୋଇପାରନ୍ତି! ସେ ତ କୌଣସି ମଣ୍ଡଳୀ ସହିତ ମଧ୍ୟ ଏପରିକି ବିଚାର ବିମର୍ଶ ମଧ୍ୟ କରିନଥିଲେ। ଆଉ 14 ବର୍ଷ ଉତ୍ତାରେ ସେ ପିତରଙ୍କ ସହିତ ଯେତେବେଳେ ସାକ୍ଷାତ କରିଥିଲେ, ସେହି ସମୟରେ ସେମାନେ ଉଭୟ ସେହି ସମାନ ଧରଣର ସୁସମାଚାର ପ୍ରଚାର କରୁଥିଲେ, ବାକ୍ୟ ସହିତ ବାକ୍ୟକୁ ମିଳାଇ ପ୍ରଚାର କରୁଥିଲେ। ତାହା ହିଁ ଆମମାନଙ୍କ ବାଇବଲର ପରିଚୟଟି ଅଟେ। ପ୍ରତ୍ୟେକ ମନୁଷ୍ୟର ବାକ୍ୟ ମିଥ୍ୟା ହେଲେ ହେଉ, ଏହା ତ କୌଣସି ମନୁଷ୍ୟ ଏହାର ସହିତ କିଛି ଯୋଗ କରିପାରେ ନାହିଁ। ଆପଣମାନେ ତ ଏହି ବାଇବଲ ବାକ୍ୟଟି ସହିତ କିଛି ଯୋଗ କରିପାରନ୍ତି ନାହିଁ, ଆଜ୍ଞା ସେପରି କଦାପି କରିପାରନ୍ତି ନାହିଁ। ତାହା ତ ସମ୍ପୂର୍ଣ୍ଣ ଧରଣର ଏକ ପ୍ରକାଶନ ଅଟେ, ଏହା ହିଁ ସବୁକିଛି ଅଟେ। ଠିକ ଅବିକଳ ରୂପେ ସପ୍ତ ମୋହର ଗୁଡ଼ିକର ନ୍ୟାୟ ଅଟେ, ସପ୍ତ ମୋହର ଗୁଡ଼ିକ ତ ଅଟେ। କେହି ଜଣେ ବ୍ୟକ୍ତି ଲଗାତାର ରୂପେ ମୋତେ କହି ଆସୁଥିଲେ, ବର୍ତ୍ତମାନ ଆପଣ କରିବେ, ପ୍ରଭୁ ଆପଣଙ୍କ ସହିତ ଆଳାପ ଆଲୋଚନା କରିବେ, ଭାଇ ବ୍ରହ୍ମ ସେଇ ସପ୍ତ ମୋହର ଗୁଡିକ ଯେତେବେଳେ ଯେତେ ପ୍ରକାଶିତ ହୋଇଯାଇଥାଏ ସେତେବେଳେ ତାହା ହିଁ ଆମମାନଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ କିପରି ଭାବରେ ପ୍ରୟାସ କରିବାକୁ ପଡିବ ଏବଂ ଏହାକୁ କିପରି ଭାବରେ ଯେ ସମ୍ପର୍କ କରିବାକୁ ପଡିବ ସେ ବିଷୟ ତାହା ଆମମାନଙ୍କୁ ଅବଗତ କରାଇବ। ମୁଁ କହିଥିଲି ମହାଶୟ ସେପରି କଦାପି ନୁହେଁ, ଏହା ତ କୌଣସି ପ୍ରକାର ସେପରି ହୋଇପାରେ ନାହିଁ। ଯେହେତୁ ସେହି ବାଇବଲ ଧର୍ମଶାସ୍ତ୍ରଟି ଏହାର ଉପରେ ସପ୍ତ ମୋହର ଗୁଡିକ ତ ମୁଦ୍ରାଙ୍କିତ ହୋଇ ରହିଥିଲା ଆଉ ସପ୍ତ ନିଗୁଢ ତତ୍ତ୍ୱ ଗୁଡିକ ତ ଲୁକ୍କାୟିତ ଅବସ୍ଥା ରହିଥିଲା, ଏହା ତ ସମ୍ପୂର୍ଣ୍ଣ ରୂପେ ଲିଖିତ କାଳରେ ରହିସାରିଥିଲା। ତଥାପି ଏହା ଯେ କଣ ଥିଲା ସେ ବିଷୟରେ ସେମାନେ ବୁଝି ନଥିଲେ। ସେମାନେ ତାହାର ସହିତ ଥାଇ କିପରି ଧରଣର ଆଚରଣକୁ ଯେ ସମ୍ପନ୍ନ କରିଥିଲେ ଏହାକୁ ଲକ୍ଷ୍ୟ କରନ୍ତୁ। ଯୀଶୁଙ୍କ ନାମରେ ବାପ୍ତିତ ହେବାର କାରଣରୁ ତାହା ତ ସେପରି କିଛି ବିଷୟ ନଥିଲା, ଏହାକୁ ଧ୍ୟାନ ଦିଅନ୍ତୁ। ମାତ୍ର ଏହା ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିତ ହେବାର କାରଣଟି ଥିଲା। ସେହି ସକଳ ବାକ୍ୟ ଗୁଡିକ ସେଗୁଡିକ ଯେ କି ପ୍ରକାର ଧରଣର ଥିଲା ଏହାକୁ ଲକ୍ଷ୍ୟ କରନ୍ତୁ। କାରଣ ସେତେବେଳେ ମଧ୍ୟ ଯୀଶୁ ନାମଧାରି ଅନେକ ବ୍ୟକ୍ତିଗଣ ରହିଥିଲେ। ଏହି ପୃଥିବୀ ପୃଷ୍ଠରେ ମୋର ଅନେକ ବନ୍ଧୁଗଣ ଅଛନ୍ତି ଯେଉଁମାନଙ୍କ ନାମ ଯୀଶୁ ଅଟେ ଆଉ ସେମାନେ ସେବା କାର୍ଯ୍ୟ କରୁଥିବା ବନ୍ଧୁଗଣ ଅଟନ୍ତି। ଏହା ତ ସେପରି ଧରଣର ଏକ ବିଷୟ ନୁହେଁ, ଏହା ତ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଅଟନ୍ତି, ଅନ୍ୟ କେହି ଲେଖକ ନୁହନ୍ତି, କେବଳ ଈଶ୍ୱର ହିଁ ଅଟନ୍ତି ଯିଏକି ଏତେ ନିର୍ଭୁଲ ଭାବରେ ଲେଖିପାରନ୍ତି। ଏହି ବାଇବଲଟି ଯେ କିପରି ଭାବେ ଲିଖିତ ହୋଇଥିଲା ତାହା କେତେବେଳେ ଆସନ୍ତୁ ଲକ୍ଷ୍ୟ କରିବା। ବର୍ତ୍ତମାନ ଉଦାହରଣ ସ୍ୱରୂପେ ଏପରି ବର୍ତ୍ତମାନ କୁହନ୍ତୁ କହିଲୁ କିପରି ହେବ, ଆମ୍ଭେମାନେ ଚିକିତ୍ସା ବିଜ୍ଞାନର ପୁସ୍ତକ ଗୁଡିକ ଯଦି ଏତେବେଳେ ସଂଗ୍ରହ କରୁ ଏବଂ ସଂଗ୍ରହାଳୟକୁ ଯାଇ ପାଠାଗାରକୁ ଯାଇ ସେହି ସ୍ଥାନରୁ 66 ଯେପରି ପୁସ୍ତକ ଗୁଡିକୁ ସଂଗ୍ରହ କରିଥାଉ ଯାହାକି ଶରୀର ତତ୍ତ୍ୱ ଉପରେ ଆଧାରିତ ଅଟେ, ପୁନଶ୍ଚ ଯାହାକି 40 ବିଭିନ୍ନ ମେଡିକାଲ ମହାବିଦ୍ୟାଳୟ ଗୁଡିକର ବିଦ୍ୱାନଙ୍କ ଦ୍ୱାରା ଲିଖିତ ଅଟେ ଏବଂ 116 ଦ୍ୱାରା କିମ୍ବା 1600 ଗୁଡିକର ଅନ୍ତରାଳରେ ଲିଖିତ ହୋଇଥାଏ, ତେବେ କିପରି ହେବ? ତେବେ ସେହି ସଂକଳନ ଗୁଡିକ ମଧ୍ୟରେ ପରସ୍ପର ସହିତ ସମ୍ପର୍କ ସ୍ଥାପନ ରହିଥିବା ବିଷୟ ଗୁଡିକ ଯେ ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ରହିଥାଏ ଏପରି ଦେଖିବାକୁ ମିଳିବ କି? ଏଥିରେ ମୁଁ ତ ବିସ୍ମୟ ପ୍ରକାଶ କରିଥାଏ, ଏପରି କଦାପି ହୋଇନପାରେ। ଆମମାନଙ୍କ ରାଷ୍ଟ୍ରର ରାଷ୍ଟ୍ରପତି ଜର୍ଜ ୱାଶିଂଟନ ମହାଶୟ ଯେତେବେଳେ ପ୍ରାୟ 200 ପୂର୍ବେ ଫୁସ୍ଫୁସ୍ ପ୍ରବାହ ବ୍ୟାଧିର ନିମନ୍ତେ ସେମାନେ ନିଜର ପାଦଗୁଡ଼ିକୁ କାଟି ପକାଉଥିଲେ ତଦ୍ୱାରା ସେମାନେ ଏକ ପାଣ୍ଠିକୁ ସଂଗ୍ରହ କରିଥିଲେ ବୋଲି ସେ କହିଥିଲେ। କିପରି ହୋଇଥାନ୍ତା ଯଦି ଆମେ ମଧ୍ୟ ସେପରି କରିଥାନ୍ତୁ? ଆସନ୍ତୁ କିଛିଟା ଆଗକୁ ବଢିଯିବା, କୌଣସି ଏକ ବିଶେଷ ଧରଣର ବସ୍ତୁଟି ଉପରେ କିଛି ବିଚାର ବିମର୍ଶ କରିବା, ବିଜ୍ଞାନ ଉପରେ ବିଚାର ବିମର୍ଶ କରିବା ଯାହାକି ଆଜିର ଦିନମାନଙ୍କରେ ସେପରି ଆକର୍ଷଣୀୟ ଧରଣର ବିଷୟଟି ହୋଇ ରହିଅଛି। କିପରି ହେବ, ଆମ୍ଭେମାନେ ଯଦି 40 ବିଭିନ୍ନ ବୈଜ୍ଞାନିକ ମାନଙ୍କୁ ଗ୍ରହଣ କରିଥିଲୁ, 1600 ଗୁଡିକ ମଧ୍ୟ ଲେଖାଯାଇଥିବା ପୁସ୍ତକ ଗୁଡିକର ଲେଖକ ମାନଙ୍କ ବିଷୟରେ ବିଚାର କରୁ, ତେବେ କି ପ୍ରକାର ଧରଣର ମନ୍ତବ୍ୟ ଗୁଡିକର ଉପରେ ଆମମାନେ ଉପନୀତ ହେବା? ଜନୈକ ଫ୍ରାନ୍ସୀୟ ବୈଜ୍ଞାନିକ ପ୍ରାୟ 300 ପୂର୍ବେ ଗୋଟିଏ ପେଣ୍ଡୁକୁ ଘୁରାଉଥିବା ଦ୍ୱାରା ବୈଜ୍ଞାନିକ ମତାଦର୍ଶ ପ୍ରଣୀତ କରିଦେଇଥିଲେ ଯେ ଯଦି 30 ମାଇଲ ବେଗରେ କୌଣସି ଏକ ଗତିଶାଳୀ ଶକ୍ତିକୁ ଅତି ପ୍ରବଳ ଗତି ଅନୁପାତରେ ଲାଭ କରାଯାଇ ପାରନ୍ତା ତେବେ ସେହି ବସ୍ତୁଟି ଭୂପୃଷ୍ଠକୁ ପରିତ୍ୟାଗ କରିଦେବ ଏବଂ ଶୂନ୍ୟମଣ୍ଡଳରେ ଅନ୍ତରୀକ୍ଷକୁ ଉତ୍ଥାପିତ ହୋଇଯିବ। ବିଜ୍ଞାନ ଆଉ କଦାପି ସେପରି ଏକ ବକ୍ତବ୍ୟକୁ ଯେ ସ୍ୱୀକାର କରି ଆଦରି ନେବ ଏହାକୁ ଆପଣମାନେ ବିଚାର କରିପାରନ୍ତି କି? ଏହାର ସହିତ ସେପରି କିଛି ସ୍ଥିରତାର ମତବାଦ ଏତେବେଳେ ରହିପାରେ କି ଯେତେବେଳେ କି ସେମାନେ ଏହି ସ୍ଥାନରେ ସହରର ରାଜମାର୍ଗରେ 100 ଅଧିକ ଗତିଶୀଳକୁ କାର୍ଯ୍ୟକାରୀ କରନ୍ତି, ଏଠାରେ ସଡ଼କ ଉପରେ ଘଣ୍ଟାରେ ପ୍ରାୟ 150 ମାଇଲ ଗତିରେ ଯାନ ଗୁଡିକ ତ ପୁଣି ଚଳାଇଥାନ୍ତି। ତଥାପି ବୈଜ୍ଞାନିକ ପଦ୍ଧତିର ନିୟମାବଳୀ ଅନୁସାରେ ସେ ତାହାକୁ ପ୍ରମାଣ ସିଦ୍ଧ କରିଦେଇଥିଲେ ଯେ ଘଣ୍ଟାରେ 30 ମାଇଲ ବେଗରେ ଘୂର୍ଣ୍ଣନଟିର ଦ୍ୱାରା ଉତ୍ପନ୍ନ ହୋଇଥିବା ବଳଟି ଯାହାକି ପେଣ୍ଡୁ ଉପରେ ପ୍ରୟୋଗ କରାଯାଇଥାଏ ତଦ୍ୱାରା ଯେକୌଣସି ବସ୍ତୁ ଭୂପୃଷ୍ଠକୁ ପରିତ୍ୟାଗ କରିଦେଇ ଶୂନ୍ୟମଣ୍ଡଳରେ ଅଦୃଶ୍ୟ ହୋଇଯାଇଥାଏ ଏବଂ ତାହା ଅନ୍ତରୀକ୍ଷ ଯାଇ ପତିତ ହୋଇଥାଏ ନୁହେଁ, ତତ୍ପରେ ସେଥିର ଚିରସ୍ଥାୟୀତ୍ୱର କୌଣସି ପ୍ରକାର ଗୁଣଟି ଆଉ ପରିଲକ୍ଷିତ ହୋଇନଥାଏ। ତଥାପି ବାଇବଲ ମଧ୍ୟସ୍ଥିତ କୌଣସି ଗୋଟିଏ ବାକ୍ୟ ଅନ୍ୟଟିର ବିରୋଧାସ୍ପଦ ବାକ୍ୟ ରୂପେ କେହି ଜଣେ ହେଲେ ଭାବରେ ସୁଦ୍ଧା ଅନ୍ୟ ଜଣଙ୍କର ବାକ୍ୟଟିକୁ ବିରୋଧାସ୍ପଦ ବାକ୍ୟ ଭାବେ ପରିଚିତ କରାଇ ନଥିଲେ। ସେମାନେ ତ ଥିଲେ, ପ୍ରତ୍ୟେକ ଜଣ ଥିଲେ, ତ୍ରୁଟିହୀନ ଭାବେ ଥିଲେ। ଆଉ ଯେତେବେଳେ ଜଣେ ଲୋକ ଲୋକଜନକୁ ଆସିଥିଲେ ଆଉ ଭାବବାଣୀ କରି କହିଥିଲେ ଆଉ ସେତେବେଳେ ଅନ୍ୟ ଜଣଙ୍କୁ ମଧ୍ୟ ଉତ୍ଥାପିତ ହୋଇଥିଲେ ଏବଂ ତାଙ୍କ ବାକ୍ୟଟିକୁ ପ୍ରମାଣିତ କରିଥିଲେ ଆଉ ତେବେ ଯାଇ ଏହା ପ୍ରକଟ ହୋଇଥିଲା। ଲକ୍ଷ୍ୟ କରନ୍ତି ତ, ଧ୍ୟାନ ଦିଅନ୍ତି ତ, ତେଣୁ କରି ଏହି ବାଇବଲଟି ଈଶ୍ୱରଙ୍କ ବାକ୍ୟ ଅଟେ। ସେହି ପ୍ରତ୍ୟେକ ଯୋଗ୍ୟବନ୍ତ ଓ ପ୍ରକୃତ ବିଶ୍ୱାସୀମାନଙ୍କ ନିମନ୍ତେ ତଦ୍ରୁପ ଅଟେ। ଆଉ ଚିକିତ୍ସକ ଜଣକ ଯେଉଁ ବ୍ୟାଧିଟିର ସମ୍ବନ୍ଧରେ ସମ୍ମତ ପ୍ରକାଶ କରିବେ, ସମ୍ଭବତଃ ଆପଣ ସେହି ବ୍ୟାଧିଟିକୁ ଯଥାର୍ଥ ରୂପେ ଆଦରି ନପାରନ୍ତି। ଆପଣଙ୍କ ସେମାନଙ୍କ ମତାମତଟି ଉପରେ ମଧ୍ୟ ସହମତ ହୋଇପାରିନଥାନ୍ତି। ଆଉ ବିଜ୍ଞାନର ମତାମତ ଉପରେ ମଧ୍ୟ ଆପଣ ଏତେବେଳେ ସହମତ ପ୍ରକାଶ କରିପାରନ୍ତି ନାହିଁ। ଏତେବେଳେ ଆପଣମାନେ ତ ଜାଣନ୍ତି, କିଛି ଦିନ ପୂର୍ବେ ସେମାନେ ତ ଆମମାନଙ୍କୁ ଏପରି ପ୍ରକାଶ କରି କହିଥିଲେ ଯେ ସେହି ଯେତେବେଳେ ବାଇବଲ ସେପରି ଏକ ବିଷୟ ପ୍ରକାଶ କରି କହିଥିଲା ଯେ ପୃଥିବୀର ଚାରିକଣରେ ଚାରିଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇ ରହିଥିବାର ଦେଖିଥିଲେ, ତାହା ତ ସେପରି କଦାପି ସମ୍ଭବପର ହୋଇପାରିନଥାଏ। କାରଣ ଏହି ପୃଥିବୀଟି ତ ପେଣ୍ଡୁ ପରି ଗୋଲାକାର ଗ୍ରହଟି ଅଟେ। ତଥାପି ବାଇବଲ କହିଥିଲା ଯେ ଚାରୋଟି କଣଗୁଡ଼ିକ ସହିତ ଅବସ୍ଥିତ ଅଟେ। ତେବେ ବର୍ତ୍ତମାନ ଆପଣମାନେ ଧ୍ୟାନ ଦିଅନ୍ତୁ, ପ୍ରାୟ 2 ସପ୍ତାହ ପୂର୍ବେ କିମ୍ବା ପ୍ରାୟ 3 ସପ୍ତାହ ପୂର୍ବେ ଏହା ତ ଏତେବେଳେ ଯେପରି ପ୍ରମାଣିତ ଅଟେ, ସମ୍ବାଦପତ୍ର ଗୁଡ଼ିକ ତ ସେପରି ଧରଣର ଏକ ସମାଚାରରେ ଭରପୁର ହୋଇ ରହିଥିଲା। ଆଉ ପୃଥିବୀଟି ଯେ ଚାରିକଣ ବିଶିଷ୍ଟ ଅଟେ ଏପରି ଏକ ସତ୍ୟତାକୁ ସେମାନେ ଲାଭ କରିଥିଲେ। କେତେଜଣ ବ୍ୟକ୍ତି ଏହି ସମ୍ବାଦଟିକୁ ପାଠ କରିଥାନ୍ତି, କାହିଁକି ନିଶ୍ଚିତ ଭାବେ ସେପରି ଅଟେ ଲକ୍ଷ୍ୟ କରନ୍ତି ତ। ମୁଁ ତ ଏସବୁକୁ ନକଲ କରି ରଖି ନେଇ ଅଛି, କେବଳ କେହି ଜଣେ ବିଦ୍ୱାନ ବ୍ୟକ୍ତି ଯେ ଏ ବିଷୟରେ ଅଧିକ କିଛି କହିବେ ସେଥିପାଇଁ ଅପେକ୍ଷା କରି ରହିଅଛି। ଆଉ କୌଣସି ଏକ ଦିନ ସେମାନେ ଏହାକୁ ମଧ୍ୟ ଲାଭ କରିବାକୁ ଯାଉଛନ୍ତି, ଅର୍ଥାତ୍ ସେମାନେ କୌଣସି ପ୍ରକାର 150 ନିୟୁତ ବର୍ଷର ଆଲୋକ ବର୍ଷଟିର ଆଉ ସନ୍ଧାନ ପାଇପାରୁ ନାହାନ୍ତି, କିମ୍ବା ତାହାକୁ ଯେ ଦେଖିବା ସୁଦ୍ଧା ପାଇପାରୁ ନାହାନ୍ତି। ଏପରି ଏକ ବିଷୟ ସେମାନେ ଉପଲବ୍ଧି କରିବେ, ସେମାନେ ତ ଏକ ବୃତ୍ତାକାର ପରିସ୍ଥିତିର ମଧ୍ୟରେ ଠିକ ଏହିପରି ସମୟରେ ଯେ ଗତାୟତ କରୁଅଛନ୍ତି, ତାହା ନିଶ୍ଚିତ ତାହା ନ୍ୟାୟ ବିଷୟଟି ଅଟେ, ତାହା ଯଥାର୍ଥ ରୂପେ ସତ୍ୟ କଥା ଅଟେ। ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ଆପଣମାନେ ଲାଭ କରିବାକୁ ଯାଉଛନ୍ତି, ଅର୍ଥାତ୍ ଆପଣମାନେ ସ୍ୱର୍ଗପୁରକୁ ଯେତେବେଳେ ଯାଇଥାନ୍ତି ସେତେବେଳେ କୌଣସି ଅନ୍ୟ ଏକ ସ୍ଥାନରୁ ଉଭାନ ହୋଇ ଆପଣମାନେ ସେଠାକୁ ଯାଇନଥାନ୍ତି। ଆପଣମାନେ ତ ସେତେବେଳେ ଠିକ ଏହି ସ୍ଥାନରେ ଅବସ୍ଥାନ ରହିଥାନ୍ତି, ଠିକ ଏହି ସ୍ଥାନରେ, ତଥାପି କୌଣସି ଏକ ଅନ୍ୟ ପରିସର ମଧ୍ୟ ରହିଥାନ୍ତି ଯାହାକି ଏହି ପରିସରଠାରେ ମଧ୍ୟ ଅଧିକ କ୍ଷିପ୍ରତର ଅଟେ। ଠିକ ଏହି ଭ୍ରମଣ ମଧ୍ୟ ଦେଇ ରଙ୍ଗ ଗୁଡ଼ିକ ଅତିକ୍ରମ କରି ଯାଉଛନ୍ତି। ପ୍ରତ୍ୟେକ ରଙ୍ଗଟି ଚାରିଟି ପରିଧେୟ ବସ୍ତୁଟି ଅନ୍ୟ ଯାହା କିଛି ଆପଣମାନେ ପରିଧାନ କରିଥାନ୍ତି ନା କାହିଁକି, ତାହା ତ ଚିରସ୍ଥାୟୀ ଅଟେ। ସେଗୁଡ଼ିକ ତ ଦସ୍ତାବେଜ ଗୁଡ଼ିକ ମଧ୍ୟରେ ସ୍ଥିରୀକୃତ ହୋଇ ରହିଅଛି, ପୃଥିବୀର ଚାରିଆଡ଼କୁ ପ୍ରଦକ୍ଷିଣ କରି ବୁଲୁଅଛନ୍ତି। ଯେତେବେଳେ ମଧ୍ୟ ଆପଣମାନେ ନିଜ ଚକ୍ଷୁଟିକୁ ବନ୍ଦ କରିଥାନ୍ତି, ଏହା ତ ଯଥାଶୀଘ୍ର ଦସ୍ତାବେଜଟିର ମଧ୍ୟରେ ଲିପିବଦ୍ଧ ହୋଇଥାଏ। ଧ୍ୟାନ ଦିଅନ୍ତୁ, ଦୂରଦର୍ଶନ ତ ଏହାକୁ ପ୍ରମାଣିତ କରିଦେଇଅଛି। ଆପଣ ଯେତେବେଳେ ଜନ୍ମଗ୍ରହଣ କରିଥିଲେ ସେତେବେଳେ ଈଶ୍ୱର ଏକ ଦସ୍ତାବେଜକୁ ସ୍ଥିରୀକୃତ କରିବା ଦ୍ୱାରା ନିରୂପଣ କରିଥିଲେ, ଏହା ତ କଦାପି ପ୍ରସ୍ତୁତ କରିନଥାଏ, ଏକ ପ୍ରକାର ଦସ୍ତାବେଜକୁ ସ୍ଥିର କରାଇଥାନ୍ତି। ଆଉ କିଛି ସମୟ ନିମନ୍ତେ ଏହା ତ କୌଣସି ପ୍ରକାରେ କିଛି ସ୍ୱର ସଂଯୋଗ ମଧ୍ୟ ସୃଷ୍ଟି କରିନଥାଏ। ଆଉ ଆପଣମାନେ ତ ତାହାକୁ ଜାଣନ୍ତି, ତାହା ଏକ ଶିଶୁ ସନ୍ତାନ ଅଟେ, ତଥାପି ଏହା ତ କାରଣ ନିର୍ଦ୍ଦେଶ କରିବା ନିମନ୍ତେ ବିବେଚିତ ହୋଇ ରହିଥାଏ, ତାହାକୁ ଏଥିପାଇଁ ପ୍ରତ୍ୟୁତ୍ତର ପ୍ରଦାନ କରିବାକୁ ହିଁ ଅଛି। ତେଣୁକରି ଆପଣମାନେ ଯାହା କିଛି କରିଥାନ୍ତି ନା କାହିଁକି, ସେଥିପାଇଁ ଆପଣଙ୍କୁ ଅବଶ୍ୟ ଉତ୍ତର ଦେବାକୁ ହିଁ ଅଛି। ଆଉ ସେହି ଜୀବନଟି ଯେତେବେଳେ ଶେଷ ହୋଇଯାଇଥାଏ ସେଥିରେ ସେ ଦସ୍ତାବେଜଟି କିମ୍ବା ସେହି ଟେପ୍ଟି ସ୍ଥଗିତ ହୋଇଯାଇଥାଏ, ଆଉ ସେହି ସ୍ଥାନ ରଖାଯାଇଥାଏ, ଈଶ୍ୱରଙ୍କ ସେହି ବିଖ୍ୟାତ ପୁସ୍ତକାଳୟରେ ରଖାଯାଇଥାଏ। ସେତେବେଳେ ସେ ବିଚାର ସିଂହାସନ ନିକଟରେ ଆପଣମାନେ କିପରି ଭାବରେ ଏହା ଚତୁର୍ଦ୍ଦିଗରେ ଥାଇ ଚଲାବୁଲା କରିବାକୁ ଯାଉଅଛନ୍ତି, ଏହା ତ ଆପଣଙ୍କ ଠିକ୍ ସମ୍ମୁଖ ଉପସ୍ଥାପନ କରାଯାଇଥାଏ। ପ୍ରତ୍ୟେକ ପ୍ରକାର କାର୍ଯ୍ୟଟିକୁ ଯାହାକି ଆପଣ ସମ୍ପନ୍ନ କରିଥାନ୍ତି, ପ୍ରତ୍ୟେକ ପ୍ରକାର ବିଚାରଧାରା ଗୁଡ଼ିକ ଯାହାକି ଆପଣଙ୍କ ବିବେଚନା ମଧ୍ୟରେ ଜାଗ୍ରତ ହୋଇଥାଏ, ସେହି ସବୁ ବିଷୟ ଗୁଡ଼ିକ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ଆପଣମାନେ ତାହାକୁ ଲକ୍ଷ୍ୟ କରିପାରନ୍ତି କି, ବର୍ତ୍ତମାନ ଈଶ୍ୱର ଯେ କେଉଁ ସ୍ଥିର ଅଛନ୍ତି ତାହାକୁ ଆପଣମାନେ ଧ୍ୟାନ କରିପାରନ୍ତି କି, ସେ ବିଗତ ରାତ୍ରି କାଳରେ ସେଠାରେ ଠିଆ ହୋଇ ରହିଥିବା ଅବସରରେ, ଆଉ ସେହି ସ୍ଥାନରେ ଏକ ମଞ୍ଚ ଉପରେ କେହି ଜଣେ ବ୍ୟକ୍ତି ଦଣ୍ଡିଆମାନ ହୋଇ ରହିଥିଲେ, ଖୁବ୍ ଲମ୍ବାକୃତିର ଏବଂ ଚନ୍ଦାମୁଣ୍ଡିଆ ବ୍ୟକ୍ତି ଜଣକ ଥିଲେ, ଖୁବ୍ ବଳିଷ୍ଠ ଏବଂ ସୁନ୍ଦର ଚେହେରାକୃତିର ବ୍ୟକ୍ତି ଜଣକ ସେ ଥିଲେ। ଆଉ ସେ ବାହାରକୁ ଚାଲି ଆସିଥିଲେ, କାରଣ ଈଶ୍ୱର ତ ତାଙ୍କ ପରିବାର ବିଷୟରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ସମ୍ପର୍କରେ ତାଙ୍କୁ ପ୍ରକାଶ କରି କହିଥିଲେ, ଆଉ ତାଙ୍କୁ ଯେ କିପରି ଏପରି ସ୍ଥଳରେ କଣ କରିବା ଉଚିତ ଅଟେ ସେ ବିଷୟରେ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆଉ ସେ ବାହାରକୁ ଚାଲି ଯାଇଥିଲେ ଆଉ ବସି ପଡ଼ିଥିଲେ। ଆଉ କିଛି ସେଠାକୁ ଆଉ ଜଣେ ବ୍ୟକ୍ତି ମଧ୍ୟ ଆସିଥିଲେ, ସେପରି ଅବସ୍ଥାରେ ଥିବା ଅବସ୍ଥାରେ ମୋ ସମ୍ମୁଖ ଚାଲି ଆସିଥିଲେ, ମାତ୍ର ସେ ତ ଆପଣଙ୍କ ମସ୍ତକକୁ ତଳକୁ ପାତି କରି ରଖିଥିଲେ, ମୁଁ ତ କୌଣସି ପ୍ରକାର ଚିହ୍ନି ପାରିନଥିଲି। ଆଉ ସେଠାରେ ସେ ବସିଥିବା ଅବସ୍ଥାରେ ମୁଁ ତ ସେ ବ୍ୟକ୍ତିଙ୍କ ଆଡ଼କୁ ଆଉ ଥରେ ଚାହିଁ କରି ଦେଖିଥିଲି, ଆଉ ସେ ତ ସେଇ ଜଣକ ନଥିଲେ, ଯେହେତୁ ସେ ତ ଅନ୍ୟ କିଛି ଭିନ୍ନ ଧରଣର ବ୍ୟକ୍ତି ଜଣକ ଥିଲେ। ଆଉ ଏହି ବ୍ୟକ୍ତି ଜଣକ ମୁଁ ତ ତାଙ୍କୁ ଦେଖିପାରିନଥିଲି, ଚାରିଆଡକୁ ଚାହିଁକି ଦେଖିଥିଲି, ତଥାପି ମୋର ପଛ ପାଖରେ କେହି ଜଣେ ହେଲେ ଥିବାର କୌଣସି ଆଭାସ ମିଳିନଥିଲା। ମୁଁ ତ କହିଥିଲି ସେ ବ୍ୟକ୍ତି ଜଣକ ତ ସେହି ପର୍ଦ୍ଦା ଗୁଡିକର ଅନ୍ତରରେ ସେଠାରେ ବସି ରହିଅଛନ୍ତି। ଆଉ ଏହି ବ୍ୟକ୍ତି ଜଣକ ତ ଆଉ ଏହା ତ ସେ ବ୍ୟକ୍ତି ଜଣକ ସେହି ଏହି ଜଣକ ଥିଲେ ଯିଏକି ଏଠାରେ ସ୍ଥିତ ଉପାସନାଳୟକୁ ନିୟମିତ ଭାବେ ଆସିଥାନ୍ତି। ଲମ୍ବା କୃତିର ଚନ୍ଦା ମୁଣ୍ଡିଆ ଖୁବ୍ ସୁନ୍ଦର ରୂପାକୃତିର ସେପରି ଜଣେ ବ୍ୟକ୍ତି ଥିଲେ ଆଉ ସେହି ସ୍ଥାନରେ ଠିକ ତଦ୍ରୁପ ଅବସ୍ଥାରେ ବସି ରହିଥିଲେ। ଆଉ ସେ ତ ଆପଣା ମୁଣ୍ଡକୁ ତଳକୁ ନୁଆଁ ରଖିଥିଲେ, ପ୍ରାର୍ଥନା କରୁଥିଲେ, କାରଣ ପେଟର ଅସହ୍ୟ ଯନ୍ତ୍ରଣାରେ ଗ୍ରସ୍ତ ଥାଇ ସେ ତ ପ୍ରାୟ ମୃତ୍ୟୁବରଣ କରିବାକୁ ଯାଉଥିଲେ। ସେ ତ ଏକ ଯୋଡ଼ା ନୂଆ ଜୋତା କିଣିବାକୁ ଯାଉଥିଲେ, କାରଣ ତାଙ୍କର ପତ୍ନୀ ଯେପରି ଇଚ୍ଛା କରିଥିଲେ ଯେ ସେ ଯେପରି ଆପଣା ନିମନ୍ତେ ହଳେ ନୂଆ ଜୋତା କିଣିପାରନ୍ତି। ସେ କହିଥିଲେ ନୁହେଁ, ମୋତେ ଏହାକୁ କିଣିବାର କିଛି ଆବଶ୍ୟକ ରହିନାହିଁ, ଯେହେତୁ ଏହାକୁ ପିନ୍ଧିବା ନିମନ୍ତେ ମୁଁ ଆଉ ଜୀବିତ ରହିବି ବୋଲି ସେ ତ ମୃତ୍ୟୁବରଣ କରିବାକୁ ଯାଉଥିଲେ। ଆଉ ସେହିପରି ଏକ ପରିସର ମଧ୍ୟରେ ତାଙ୍କୁ ତଦ୍ରୁପ ଅବସ୍ଥାରେ ମୁକୁଳି ବସି ରହିଥିବାର ଆପଣମାନେ ତ କହୁଥାନ୍ତି, ହାଲେଲୁୟା। ତଥାପି ଈଶ୍ୱର ତ ସେହି ସ୍ଥାନଟି ଉପରେ ଦେଇ ଗତି କରି ଚାଲି ଯାଇଥିଲେ ଆଉ କହିଥିଲେ ସେ ତ ଏହି ସ୍ଥାନରେ ବସି ରହିଥାନ୍ତି, ଠିକ ସେହିପରି ଅବସ୍ଥାରେ ଯାହା ମଧ୍ୟରେ ସେ ରହିଥିଲେ। ମୁଁ ଯେ କିପରି ପ୍ରକାର ଅର୍ଥକୁ ପ୍ରକାଶ କରି କହିଥାଏ ତାହାକୁ ଆପଣମାନେ ବୁଝିପାରନ୍ତି କି? ବର୍ତ୍ତମାନ ଧ୍ୟାନ ପ୍ରଦାନ କରନ୍ତୁ, ଆଉ ଧର୍ମଶାସ୍ତ୍ର ବାକ୍ୟ ଗୁଡିକ ମଧ୍ୟରେ କୌଣସି ପ୍ରକାରର ଭୁଲ ତ୍ରୁଟି କଦାପି ରହିନାହିଁ। ଯୀଶୁ ଈଶ୍ୱରଙ୍କ ବାକ୍ୟରେ ଥିଲେ, ସେ ତ ହୃଦୟ ମଧ୍ୟରେ ରହିଥିବା ବିଚାର ବୁଦ୍ଧି ଗୁଡିକ ବୁଝିପାରୁଥିଲେ। ଈଶ୍ୱରଙ୍କ ବାକ୍ୟ ତ ପ୍ରତାପଶାଳୀ ଓ ତୀକ୍ଷ୍ଣତର ଅଟେ, ଏବ୍ରିୟ 4 ପାର ପଦଟି ଅନୁସାରେ ତଦ୍ରୁପ ଅଟେ, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦୁଇଧାର ଖରଗଟାଡୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବନାର ସୂକ୍ଷ୍ମ ବିଚାରକ ଅଟେ। ଧ୍ୟାନ ଦିଅନ୍ତି କି ମସ୍ତିଷ୍କ ମଧ୍ୟସ୍ଥିତ ଚିନ୍ତାର ଗଭୀରତମ ସ୍ଥାନକୁ ଓହ୍ଲାଇ ଯାଇଥାଏ ଆଉ ବାହାରକୁ କାଢି ଆଣିଥାଏ ଏବଂ ପ୍ରଘଟ କରିଦେଇଥାଏ। ପ୍ରଘଟ କରିଦେବାର ଅର୍ଥଟି କଣ ଅଟେ? ସୁସ୍ପଷ୍ଟ ରୂପେ ଜଣାଇଦେବା କିମ୍ବା ପରିଚିତ କରାଇଦେବାର ଅର୍ଥଟି ଅଟେ, ଆଉ ତାହା ହିଁ ଯାହାକି ଈଶ୍ୱରଙ୍କର ବାକ୍ୟଟି ସମ୍ପନ୍ନ କରିଥାଏ। ଆଜିକାଲିର ଦିନମାନଙ୍କରେ ଆମମାନେ ଏପରି କହିଥାଉ, କ୍ୟାଥୋଲିକ ମଣ୍ଡଳୀଟି ତାହା ହିଁ ତ ଈଶ୍ୱରଙ୍କର ବାକ୍ୟ ଅଟେ, ସେହି ବ୍ୟାପ୍ଟିଷ୍ଟ ମଣ୍ଡଳୀଟି, ସେହି ମେଥଡିଷ୍ଟ ମଣ୍ଡଳୀଟି, ସେହି ପେଣ୍ଟିକଷ୍ଟାଲ ମଣ୍ଡଳୀଟି, ସେହି ଆରାଧନାଳୟଟି, ସେମାନେ ତ ଈଶ୍ୱରଙ୍କ ଏକ ଏକ ବାକ୍ୟ ଅଟନ୍ତି ବୋଲି କହିଥାଉ, ତାହା ତ ସମ୍ପୂର୍ଣ୍ଣ ରୂପେ ଭୁଲ ଧାରଣା ଅଟେ। ସେହି ବାକ୍ୟଟି ତ ପ୍ରକାଶନ ହିଁ ଅଟେ, ଈଶ୍ୱର ସେ ତ ବାକ୍ୟଟି ଦ୍ୱାରା ପ୍ରଘଟ ହୋଇଥିଲେ ନୁହେଁ। ଆମମାନେ ମଧ୍ୟ ଲାଭ କରିପାରିଥାନ୍ତୁ, ମଧ୍ୟସ୍ଥ ମାନଙ୍କ ମଧ୍ୟରେ ଅବ୍ୟାହତିର କୌଣସି ପ୍ରକାର ଅବସ୍ଥାଟିକୁ ଲାଭ କରିଥିଲୁ, ବୈଜ୍ଞାନିକ ମାନଙ୍କ ମଧ୍ୟରେ ଯେପରି ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ସୁଦ୍ଧା ଅବ୍ୟାହତିର ଆଚରଣଟିକୁ ଲାଭ କରିଥିଲୁ। ଆଉ ଆଇନଷ୍ଟାଇନ ଯଦି କେବଳ ଆଧ୍ୟାତ୍ମିକ ଧରଣର ଚିନ୍ତାଧାରାଟିକୁ ଲାଭ କରିପାରିଥାନ୍ତେ, ଯେପରିକି ସେ ଅନ୍ୟଟିକୁ ଲାଭ କରିଥିଲେ, ସେହି ଭୌତିକ ଧରଣର ବିଚାରଧାରାଟିକୁ ସେ ଲାଭ କରିଥିଲେ, ଯେହେତୁ ସେ ତ ଆଲୋକର ଗତିଶ ନିୟମାବଳୀକୁ ଅଧ୍ୟୟନ କରିଥିଲେ ଏବଂ ସେପରି ଅନ୍ୟାନ୍ୟ ନିୟମାବଳୀଙ୍କର ଉପରେ ଆପଣ ବିଚାର ମତକୁ ସେ ଲଗାଇ ରଖିଥିଲେ। ମାତ୍ର ସେ ଯଦି ଆଧ୍ୟାତ୍ମିକ ମାନେ ହୋଇଥାନ୍ତେ, ତେବେ ତ ସେ ଆମମାନଙ୍କୁ ଅନ୍ୟ କୌଣସି ବିଶେଷ ଧରଣର ବିଷୟକୁ କହିପାରିଥାନ୍ତେ। ଆକାଶର ବକ୍ଷରେ କୌଣସି ଏକ ନିଶ୍ଚିତ ସ୍ଥାନରେ ସେହି କେନ୍ଦ୍ରସ୍ଥଳଟି ରହିଅଛି, ଏହାରି ଉପରେ ଆଧାରିତ ତାଙ୍କର ବକ୍ତବ୍ୟଟିକୁ ମୁଁ ଯେତେବେଳେ ଶ୍ରବଣ କରିଥିଲି ତାହା ହିଁ ତ ଅଟେ। ଯଦି କଦାପି କୌଣସି ପ୍ରକାରେ ସେହି କେନ୍ଦ୍ରସ୍ଥଳଟିର ସହିତ ସମ୍ପ୍ରସ୍ଥାପନ କରାଯାଇ ପାରିଥାନ୍ତା, ତେବେ ତ ଆପଣମାନେ ମଧ୍ୟ ପୃଥିବୀ ଗୁଡିକୁ ସୃଷ୍ଟି କରିପାରିଥାନ୍ତେ, ଯେ କୌଣସି ବିଷୟକୁ କାର୍ଯ୍ୟକାରୀ କରିପାରିଥାନ୍ତେ, ଆଉ ସେହି ଶକ୍ତିଟି ତ ଅସୀମିତ ହୋଇପାରିଥାନ୍ତା। ଧ୍ୟାନ ଦିଅନ୍ତି ତ, ସେ ତ ତାହାକୁ ଅଧ୍ୟୟନ କରିପାରିଥିଲେ, ସେହି କ୍ଷୁଦ୍ର ଥାଳିଆ ଗୁଡିକୁ ତ ବାୟୁମଣ୍ଡଳରେ ଇତସ୍ତତ ଗତାୟତ କରୁଥିବାର ଆପଣମାନେ ବହୁତ ଲକ୍ଷ୍ୟ କରିଥାନ୍ତି। ସେମାନେ ସେଗୁଡ଼ିକୁ ଉଡନ୍ତା ଥାଳିଆ ଗୁଡିକ କିମ୍ବା ଅନ୍ୟ କିଛି ନାମକରଣ କରି କହିଥାନ୍ତି। ଲୋକମାନେ ତ ସେହିପରି ଭାବରେ ତାହା ତ ଅଟେ, ଆଚ୍ଛା ତେବେ ତାହାକୁ ଏକାକୀ ଛାଡିଦେବାଟା ଆମମାନଙ୍କ ନିମନ୍ତେ ଉତ୍ତମ ହେବ। ହଁ, ସେ କେତେକ ବ୍ୟକ୍ତିଗଣଙ୍କୁ ନିଖୋଜ ହୋଇଯାଉଥିବାର ବିଷୟକୁ ଆମମାନେ ସମସ୍ତେ ପ୍ରାୟତଃ ଶ୍ରବଣ କରିଥାଉ ନା? ଆପଣମାନେ ତ କହିଥାନ୍ତି ସେମାନଙ୍କ ଠାରୁ କିଛି ହେଲେ ଶ୍ରବଣ କରନ୍ତୁ ନାହିଁ, ସେମାନେ ତ ସେହି ସ୍ଥାନରେ ଯଦ୍ୟପି ଠିଆ ରହିଛନ୍ତି ଆଉ ତଥାପି ସେମାନେ ସେଠାରେ ଉପସ୍ଥିତ ନାହାନ୍ତି। ଆଉ ଠିକ ସେହିପରି ଭାବରେ ଅନ୍ତର୍ହିତର ଘଟଣାଟି ମଧ୍ୟ ସଂଘଟିତ ହେବାକୁ ଯାଉଅଛି, ସେମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଅକସ୍ମାତ ଉଭେଇଯିବେ ଆଉ ଏହି ପାର୍ଥିବ ଶରୀରଟି ତ ସ୍ୱର୍ଗୀୟ ଶରୀରରେ ରୂପାନ୍ତରିତ ହୋଇଯିବ ଆଉ ସେମାନେ ତ ସେତେବେଳେ ହୋଇଯିବେ ଅନ୍ତରିତ ହୋଇ ଲୁଚିଯିବେ କେଶଟିଏ କିମ୍ବା ଅସ୍ଥି ଗୁଡିକ ମଧ୍ୟ ବାଦ ଯିବ ନାହିଁ ଏଗୁଡିକ ତ ଆଖିର ପିଛୁଳାକେ ନିମିଷକ ମଧ୍ୟରେ ପରିବର୍ତ୍ତିତ ହୋଇଯିବ ଆଉ ଏହି ଗ୍ରହଟିଏ ମଧ୍ୟରୁ ଆମମାନେ ଉଦ୍ଭେଇଯିବୁ ଏବଂ ସେହି ଅନନ୍ତ ଗ୍ରହଟିଏ ମଧ୍ୟକୁ ଚାଲିଯିବୁ ଏହିସବୁ ଘଟଣା ଗୁଡିକ ଯେ ଏତେବେଳେ ମଧ୍ୟ ଘଟିତ ହେଉଅଛି ତାହାକୁ ତ ଆମମାନେ ଏତେବେଳେ ଦେଖିଥାଉ ଆହୁରି ମଧ୍ୟ ସେହି ଏହି ରଶ୍ମି ଗୁଡିକ ବିଷୟରେ ଗୁପ୍ତଚର ବିଭାଗଟି ମଧ୍ୟ ବିସ୍ମୟ ପ୍ରକାଶ କରୁଅଛି ଆଉ ସେହି ସକଳ ପ୍ରକାରର ବିସ୍ମୟକ ଚିହ୍ନ ଗୁଡିକୁ ଯାହାକି ସେମାନେ ଯେତେବେଳେ ସେହି ଆକାଶ ବକ୍ଷେ ଦେଖିଥାନ୍ତି ତାହାରି ସମ୍ବନ୍ଧରେ ସେମାନେ ବିସ୍ମୟ ପ୍ରକାଶ କରିଥାନ୍ତି ଆଉ ଏହି ସପ୍ତାହର ଜେଫରସନଭିଲରେ ପ୍ରକାଶିତ ହେଉଥିବା ଏକ ସମ୍ବାଦପତ୍ରରେ ଆପଣମାନେ ତାହାକୁ ପାଠ ମଧ୍ୟ କରିଅଛନ୍ତି ଅର୍ଥାତ୍ ସେପରି ଏକ ଅଲୌକିକ ଧରଣର ଜ୍ୟୋତିଷ ସମ୍ବନ୍ଧରେ ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଅଦ୍ଭୁତ ଧରଣର ଘଟଣା ଗୁଡିକ ସମ୍ବନ୍ଧରେ ଆପଣମାନେ ପାଠ କରିଅଛନ୍ତି ତେଣୁକରି ବିସ୍ମୟକ ଅଟେ କାରଣ ତାହା ଯେ କିପରି ଏକ ବିଷୟ ଅଟେ ଏହାକୁ ଗବେଷଣା କରି ମଧ୍ୟ ସେମାନେ ବୁଝିପାରିନଥାନ୍ତି ତଥାପି ହେ ବାଳକଗଣ ଏହାକୁ ଶ୍ରବଣ କର ଏହା ତ ତୁମମାନଙ୍କୁ ଅନ୍ତର୍ହିତ କରି ନେବାକୁ ଯାଉଅଛି ଏହି ଦିନଗୁଡିକର ମଧ୍ୟରୁ କୌଣସି ଏକ ଦିନ ତଦ୍ରୁପ ଘଟିବାକୁ ଯାଉଅଛି ଲକ୍ଷ୍ୟ କରନ୍ତି ତ ବ୍ୟସ୍ତ ହୁଅନ୍ତୁ ନାହିଁ ସ୍ମରଣରେ ରଖିଥାନ୍ତୁ ଯୀଶୁ ତ ସ୍ୱୟଂ ଉପରେ କହିଥିଲେ ସଦମର ଦିନଗୁଡିକରେ ଯେପରି ଘଟିବ ଯେପରି ଘଟିଥିଲା ସେହିପରି ମଧ୍ୟ ଏତେବେଳେ ଘଟିବ ସଦମ ଧ୍ୱଂସ ହେବା ପୂର୍ବେ କିପରି ଧରଣର ଘଟଣା ଘଟିଥିଲା ଈଶ୍ୱର ତ କେତେକ ସ୍ୱର୍ଗଦୂତଗଣଙ୍କ ସହିତ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିଥିଲେ ଆଉ ବିଚାର ନିଷ୍ପତ୍ତି କରିବା ନିମନ୍ତେ ସେମାନେ ଅନୁସନ୍ଧାନର ଏକ ପ୍ରକାର କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ କହିଥିଲେ ମୁଁ କ୍ରନ୍ଦନ ଗୁଡିକ ଶୁଣିଅଛି ଅର୍ଥାତ୍ ଏହି ସ୍ଥାନଟି ଯେ ଏତେ ପାପାଧମ ଅଟେ ଏପରି ବିଧର୍ମୀ ଅଟେ ସେହି କାରଣ ମୁଁ ଏହା ଯେ ପ୍ରକୃତରେ ସତ୍ୟଟେ ଅଥବା ନୁହେଁ ତାହାକୁ ଦେଖିବା ନିମନ୍ତେ ସ୍ୱୟଂରୁ ଓହ୍ଲାଇ ଆସିଥିଲି ତାହା ହିଁ ଯଥୋଚିତ ବିଷୟ ଅଟେ ସେହି ପ୍ରମୁଖ ବ୍ୟକ୍ତିଗଣଙ୍କୁ ଲକ୍ଷ୍ୟ କରନ୍ତୁ ଯିଏକି ଅବ୍ରାହମଙ୍କ ସହିତ ପଛରେ ରହିଯାଇଥିଲେ ଆଉ ଅବ୍ରାହମଙ୍କ ପଶ୍ଚାତ ଭାବେ ବସି ରହିଥିବା ସାରାଙ୍କ ମନର ବିଚାର ଗୁଡିକୁ ପ୍ରକାଶରେ କହିପାରିଥିଲେ ବର୍ତ୍ତମାନ ଆପଣମାନେ ତ କିଛିଟା ଅଳ୍ପ ପରିମାଣର ବିଷୟ ଗୁଡିକୁ ଆପଣମାନଙ୍କର ଚତୁର୍ପାର୍ଶ୍ୱ ରହିଥିବା ଦେଖିଥାନ୍ତି ଆଉ ଧ୍ୟାନ ଲଗାଇଥାନ୍ତି ଦେଖନ୍ତୁ ଏହା ଯେ କି ପ୍ରକାର ଧରଣର କାର୍ଯ୍ୟକୁ ସମ୍ପନ୍ନ କରୁଅଛି ତାହାକୁ ଅନୁଧ୍ୟାନ କରିଥାନ୍ତି ଆଜିକାଲି ମଧ୍ୟ ସେହି ସମାନ ଧରଣର ବିଷୟଟି ଅଟେ ଏହା ତ ବିଚାର ନିଷ୍ପତ୍ତି କରିବା ନିମନ୍ତେ ଅନୁସନ୍ଧାନ ଏକ ସକ୍ରିୟ କାର୍ଯ୍ୟକୁ ସମ୍ପନ୍ନ କରିବାର ବିଷୟ ଅଟେ କିଏତେରୁ ଆଉ କିଛି କ୍ଷଣ ଉତ୍ତରେ ସେହି ମଣ୍ଡଳୀଟି ଏହା ଯେତେବେଳେ ସେହି ନିଶ୍ଚିତ ସ୍ଥାନଟିରେ ମଧ୍ୟରେ ଆସି ଉପନୀତ ହୋଇଥାଏ ଆଉ ପ୍ରତ୍ୟେକ ଧରଣର ବୀଜ ଗୁଡିକ ଆପଣା ଆପଣାର ବାଞ୍ଛିତ ସ୍ଥାନ ଗୁଡିକରେ ଆସି ଯେତେବେଳେ ଉପନୀତ ହୋଇଥାନ୍ତି ସେତେବେଳେ ତ ସେମାନେ ନିଖୋଜ ହୋଇଯାଇଥିବେ ସେମାନଙ୍କ ପ୍ରତି କି ପ୍ରକାର ଘଟଣା ଯେ ଘଟିବ ଘଟିଥିଲା ସେ ବିଷୟରେ ସେମାନେ କିଛି ଜାଣିନଥାନ୍ତି କେହି ଜଣେ ହେଲେ ଅନ୍ୟ ଜଣର ପନ୍ଥାକୁ ଅନୁସରଣ କରୁଥିବ ଲକ୍ଷ୍ୟ କରନ୍ତି ତ କେହି ଜଣେ ବ୍ୟକ୍ତି ପାଳକଙ୍କ ଗୃହ ଆଡ଼କୁ ଯାଉଅଛନ୍ତି ପୁନଶ୍ଚ ଅନ୍ୟ କେହି ଜଣେ ବ୍ୟକ୍ତି ଏଠାକୁ ଅଥବା ସେଠାକୁ ଯାଉଅଛନ୍ତି ଆଉ ସର୍ବପ୍ରଥମେ ବିଷୟଟି ତ ଆପଣମାନେ ଜାଣନ୍ତି ସେମାନେ ସେହି ସ୍ଥାନରେ ନଥିବେ କାରଣ ହନକ ଯିଏକି ଏକ ନିଦର୍ଶନ ସୂଚକ ମାତ୍ର ଥିଲେ ଈଶ୍ୱର ତାଙ୍କୁ ଅନ୍ତର୍ହିତ କରି ନେଇଥିଲେ ଆଉ ସେ କଦାପି ଦେଖିବାକୁ ମିଳିନଥିଲେ ଖୋଜ କରିବାକୁ ଚାଲି ଆସିଥିଲେ ଏହି ଧାରାବାହିକ ଘଟଣାଟି ଯେପରି ଭାବରେ ହନୋକ ଅନ୍ତର୍ହିତ ହୋଇଯାଇଥିଲେ ତାହା ଏକ ନିର୍ଦ୍ଦେଶ ଥିଲା ଇସ୍ରାଏଲ ପ୍ରଜାଗଣ ଯେପରି ଭାବରେ ଜାହାଜ ମଧ୍ୟକୁ ଘେନା ଯାଇଥିଲେ ଏହା ତାହାର ଏକ ନିଦର୍ଶନ ସୂଚକ ଥିଲା କିପରି ତ୍ରୁଟିହୀନ ଭାବେ ଅଟେ ପରମେଶ୍ୱରଙ୍କ ବାକ୍ୟଟି ଏପରିକି ପୁରାତନ ଏବଂ ନୂତନ ନିୟମଟି ମଧ୍ୟ ଏପରି ଭାବନାର ତ୍ରୁଟିହୀନ ଅଟେ ଯେ ଯଦ୍ୟପି ଉଭୟ ଦୁଇଟି ଭାବରେ ବିଭକ୍ତ ଅଟନ୍ତି ଏହା ସତ୍ୟ ଉଭୟ ଗୋଟିଏ ମାତ୍ର ପୁସ୍ତକ ରୂପେ ପରିଚିତ ଅଟନ୍ତି ତାହା ହିଁ ସତ୍ୟ କଥା ଅଟେ ପୁରାତନ ନିୟମଟିର ଏହାର ଅର୍ଦ୍ଧେକ ଅଂଶଟି ଅଟେ ଏବଂ ନୂତନ ନିୟମଟି ଏହାର ଅନ୍ୟ ଏକ ଅଂଶ ଅଟେ ଉଭୟକୁ ଏକାଠି କରି ଦିଅନ୍ତୁ ଆଉ ଆପଣମାନେ ଯୀଶୁଖ୍ରୀଷ୍ଟଙ୍କ ସମ୍ପୂର୍ଣ୍ଣ ପ୍ରକାଶନକୁ ଏହା ମଧ୍ୟରେ ପାଇପାରନ୍ତି ସେହି ସ୍ଥାନରେ ଅର୍ଥାତ୍ ପୁରାତନ ନିୟମରେ ଭାବଦିଗଣ ପ୍ରଚାର କରି କହୁଛନ୍ତି ଆଉ ଏହି ସ୍ଥାନରେ ସେ ବ୍ୟକ୍ତିଗତ ରୂପେ ପ୍ରଚାର କରି କହୁଛନ୍ତି ଦେଖନ୍ତୁ ଦୁଇ ଭାବରେ ବିଭକ୍ତ ଅଟନ୍ତି ଆଉ ତଥାପି ଗୋଟିଏ ସମ୍ପୂର୍ଣ୍ଣ ପୁସ୍ତକ ଅଟେ ଆଉ ଆମମାନେ ତ ଅଧିକ ସମୟ ଗ୍ରହଣ କରିବାକୁ ଇଚ୍ଛା କରିନଥାଉ ତଥାପି ମନେ ରଖନ୍ତୁ ନୂତନ ନିୟମ ବିହୁନେ ପୁରାତନ ନିୟମ କଦାପି ସମ୍ପୂର୍ଣ୍ଣ ନୁହେଁ ଆଉ ପୁରାତନ ନିୟମ ବିନୁ ନୂତନ ନିୟମ ମଧ୍ୟ ସମ୍ପୂର୍ଣ୍ଣ ନୁହେଁ ସେହି କାରଣରୁ ମୁଁ କହିଥାଏ ଯେ ଦୁଇଟି ଭାଗରେ ବିଭକ୍ତ ପୁସ୍ତକ ତଥାପି ଏକମାତ୍ର ପୁସ୍ତକ ଅଟେ ଯେହେତୁ ଭାବବାଦୀଗଣ ଏପରି କହିଥିଲେ ଯେ ସେ ଏଠାରେ ଥିବେ ସେଠାରେ ଥିବେ ସେ ଏହି ସ୍ଥାନରେ ଥିବେ ସେମାନେ ତାଙ୍କ ପ୍ରତି ଏହାକୁ ଘଟାଇବେ ସେମାନେ ତାଙ୍କ ପ୍ରତି ଏହାକୁ ଏହା ଘଟାଇବେ ଆଉ ସେ ଏହି ସ୍ଥାନରେ ବିଦ୍ୟମାନ ଅଟନ୍ତି ସେ ଏହି ସ୍ଥାନରେ ଉପସ୍ଥିତ ଥିଲେ ସେ ଏହି ଜଗତରେ ଥିଲେ ଆଉ ସେମାନେ ତାଙ୍କ ପ୍ରତି ଏହାକୁ ସଫଳ କରିଥିଲେ ଆଉ ସେ ତାଙ୍କ ପ୍ରତି ତାହାକୁ ସଫଳ କରିଥିଲେ ଏହିପରି ଅନେକ କିଛି ବିଗତ କିଛି ରାତ୍ରି ପୂର୍ବେ ମୁଁ ଏହି ବିଷୟଟିର ଉପରେ ପ୍ରଚାର କରିସାରିଅଛି। ଆଉ ଧର୍ମଶାସ୍ତ୍ରକୁ ଅଧ୍ୟୟନ କରିବା ସମ୍ବନ୍ଧରେ ପାଉଲ ତିମୋଥିଙ୍କୁ ମନ୍ତ୍ରଣାଳୟ କହିଥିଲେ ଯେ ଏହାକୁ ପାଠ କର ଆଉ ଈଶ୍ୱରଙ୍କ ସତ୍ୟବାକ୍ୟକୁ ଉଚିତ ପ୍ରକାର ବ୍ୟବହାର କର। ଧର୍ମଶାସ୍ତ୍ର ସମ୍ବନ୍ଧରେ ତିନୋଟି ଉଚିତ ପ୍ରକାର ଯୋଗ୍ୟତାକୁ ରହିଥିବା ଦେଖାଇବାକୁ ମିଳିଥାଏ। ଈଶ୍ୱରଙ୍କ ବାକ୍ୟକୁ ଶିକ୍ଷା ଦେଉଥିବା ସମୟରେ ତିନୋଟି ଏପରି ବିଷୟ ରହିଅଛି ଯେଉଁଗୁଡ଼ିକୁ ଆପଣମାନଙ୍କୁ କରିବାଟା କଦାପି ଉଚିତ ନୁହେଁ। ପରବର୍ତ୍ତୀ ଦଶ ମିନିଟ୍ ମଧ୍ୟରେ ଆସନ୍ତୁ ଆମେ ସେ ବିଷୟଗୁଡ଼ିକୁ ଅଧ୍ୟୟନ କରି ଦେଖିବା। ତିନୋଟି ବିଷୟ ଯାହାକୁ ଆପଣମାନଙ୍କୁ କରିବା ଆଦୌ ଉଚିତ ନୁହେଁ। ଆଉ ରାଷ୍ଟ୍ରର ବାହ୍ୟ ଅଞ୍ଚଳ ଗୁଡ଼ିକରେ ଆପଣମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି, ରାଷ୍ଟ୍ର ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନ ପର୍ଯ୍ୟନ୍ତ ଥାଆନ୍ତୁ ନା କାହିଁକି, ଆପଣମାନେ ନିଜ ନିଜର ବିବେଚନା ମଧ୍ୟରେ ଏହାକୁ ରଖିନ୍ତୁ, ଏଥିରେ ନିଶ୍ଚିତ ହୋଇଯାଆନ୍ତୁ। ଯଦି ଆପଣମାନଙ୍କର ଲେଖିନେବା ନିମନ୍ତେ ପେନ୍ସିଲ ନଥାଏ, ଏହି ବିଷୟଗୁଡ଼ିକୁ ଆପଣମାନଙ୍କୁ କରିବା କଦାପି ଉଚିତ ହେବ ନାହିଁ। ଆପଣମାନଙ୍କୁ କିପରି ଧରଣ ବ୍ୟବହାରକୁ ଯେ ସମ୍ପୂର୍ଣ୍ଣ କରିବା ଉଚିତ ସେ ବିଷୟରେ ଆମେ ଆପଣଙ୍କୁ ବାରମ୍ବାର ସୁଝାଇ ଦେଇ ଆସିଅଛୁ। ଆଉ ଆପଣମାନଙ୍କୁ କି ପ୍ରକାର ଧରଣ ବ୍ୟବହାର ଗୁଡ଼ିକୁ ଯେ କରିବା ଉଚିତ ନୁହେଁ ସେ ବିଷୟରେ ମୁଁ ଆପଣମାନଙ୍କୁ ବର୍ଣ୍ଣନା କରିବାକୁ ଯାଉଅଛି। ସୁତରାଂ ଆପଣମାନଙ୍କୁ ବାକ୍ୟଟିକୁ କଦାପି ମିଥ୍ୟା ରୂପେ ବ୍ୟାଖ୍ୟା କରିବା ଉଚିତ ନୁହେଁ। ଆପଣମାନେ କହିଥାନ୍ତି, ଆଚ୍ଛା ତେବେ ଏହା ଯେ ସେପରି ଏକ ଅର୍ଥକୁ କରିଥାଏ ଏପରି ମୁଁ ବିଶ୍ୱାସ କରେ, ମାତ୍ର ଏହା ଯେପରି ଭାବେ ପ୍ରକାଶ କରି କହିଥାଏ ଠିକ ସେହିପରି ଭାବରେ ଏହା ଅର୍ଥ ପ୍ରକାଶ କରି କହିଥାଏ। ଏହା କୌଣସି ଏକ ଅନ୍ୟ ପ୍ରକାର ବ୍ୟାଖ୍ୟାକାରକୁ ଆବଶ୍ୟକ କରିନଥାଏ। ଆଉ ଆପଣମାନଙ୍କୁ ବାକ୍ୟଟିକୁ ସନ୍ଧିଚ୍ୟୁତ କରିବା ଉଚିତ ନୁହେଁ। ପୁନଶ୍ଚ ଆପଣମାନଙ୍କୁ ବାକ୍ୟକୁ ଲୋପ କରିଦେବା ମଧ୍ୟ ଉଚିତ ହେବ ନାହିଁ। ଆଉ ଏହି ଦୁଇଟିରୁ କୌଣସି ଗୋଟିକକୁ ଯଦି ଆମେ ସମ୍ପୂର୍ଣ୍ଣ କରିଥାଉ ତେବେ ଏହା ତ ସମ୍ପୂର୍ଣ୍ଣ ବାଇବଲକୁ ଅବ୍ୟବସ୍ଥାପିତ କରିଦେଇଥାଏ ଏବଂ ବିଶୃଙ୍ଖଳିତ ମଧ୍ୟ କରିଦେଇଥାଏ। ଧ୍ୟାନ ଦିଅନ୍ତୁ, ଯୀଶୁଖ୍ରୀଷ୍ଟଙ୍କୁ ଭ୍ରାନ୍ତ ଭାବେ ବ୍ୟାଖ୍ୟା କରି ଅର୍ଥଟି ଏକ ମନୁଷ୍ୟ ରୂପେ ପରମେଶ୍ୱରଙ୍କ ମାନବର ବ୍ୟାଖ୍ୟା କରିବାର ଯୁକ୍ତିଟି ଆପଣମାନେ ତାଙ୍କୁ ଭିନ୍ନ ଭାବରେ ପରିଚିତ କରାଇବେ। ଆପଣମାନେ ତ୍ରିତ୍ୱରୁ ତାଙ୍କୁ ଏକ ଈଶ୍ୱର ରୂପେ ପରିଚିତ କରାଇବେ। ଯୀଶୁଖ୍ରୀଷ୍ଟଙ୍କୁ ବାକ୍ୟ ବୋଲି ନ କହି ଅନ୍ୟ କୌଣସି ରୂପ ଦେଇ ତାଙ୍କୁ ଭ୍ରାନ୍ତ ଭାବରେ ବ୍ୟାଖ୍ୟା କରି ଅର୍ଥଟି ଆପଣମାନେ ତାଙ୍କୁ ଏକ ପରମେଶ୍ୱର ରୂପେ ବିଚାର ନ କରି ତାଙ୍କୁ ତିନି ବ୍ୟକ୍ତି ରୂପରେ ପରିଚିତ କରାଇଥାନ୍ତି, କିମ୍ବା ଈଶ୍ୱରରେ ତାଙ୍କୁ ଦ୍ୱିତୀୟ ବ୍ୟକ୍ତି ରୂପେ ଉପସ୍ଥାପନ କରିଥାନ୍ତି। ଆଉ ସେପରି କରିବା ଯୋଗୁଁ ଆପଣମାନେ ସମସ୍ତ ଧର୍ମଶାସ୍ତ୍ରକୁ ବିଶୃଙ୍ଖଳିତ କରିଦେଇଥାନ୍ତି। ଆପଣମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିନଥାନ୍ତି, ତେଣୁକରି ଏହାକୁ ଭ୍ରାନ୍ତ ଭାବେ ବ୍ୟାଖ୍ୟା କରିବା ଉଚିତ ହୋଇନଥାଏ। ତାହା ଉପରେ କୌଣସି ଏକ ଭିନ୍ନ ମତକୁ ଆପଣମାନେ ଯଦି ପସନ୍ଦ କରି ରହିଥାନ୍ତି ତେବେ ତ ଆପଣମାନେ ଏହା ଉପରେ ଏକ ଭିନ୍ନ ଧରଣ ବ୍ୟାଖ୍ୟାକୁ ଉପସ୍ଥାପନ କରିଥାନ୍ତି ଏବଂ ଏକ ଯୁଗର ଉପରେ ଆପଣମାନେ ଏହାକୁ ପ୍ରୟୋଗ କରିଥାନ୍ତି, କିମ୍ବା ଅନ୍ୟ ଏକ ଯୁଗର ନିମନ୍ତେ ଏହାକୁ ପ୍ରୟୋଗ କରାଯାଇ ସାରିଅଛି। ଆପଣ ମଧ୍ୟ ଭୁଲ ଭାବରେ ବ୍ୟାଖ୍ୟା ପ୍ରଦାନ କରୁଅଛନ୍ତି। ବାଇବଲ ମଧ୍ୟରେ କେହି ଜଣେ ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଏକ ଭୁଲ ଧାରଣାର ବ୍ୟାଖ୍ୟାକୁ ଯଦି ପ୍ରଦାନ କରନ୍ତି, ଯୀଶୁ ଯେ ସ୍ୱୟଂରୁ ଈଶ୍ୱର ନଥିଲେ ଏପରି ଏକ ଭୁଲ ଧାରଣାର ବ୍ୟାଖ୍ୟାଟିକୁ ପ୍ରଦାନ କରିଥାନ୍ତି ଆଉ ତାଙ୍କୁ ଦ୍ୱିତୀୟ ବ୍ୟକ୍ତି ରୂପେ ପରିଚିତ କରାଇଥାନ୍ତି, ଏକ ଈଶ୍ୱରଙ୍କୁ ତ୍ରିତ୍ୱର ପ୍ରକାଶିତ କରିଥାନ୍ତି, ତେବେ ସମ୍ପୂର୍ଣ୍ଣ ବାଇବଲ ମଧ୍ୟରେ ଏହା ତ ପ୍ରତିଟି ବାକ୍ୟକୁ ବିପର୍ଯ୍ୟୟ କରିଦେବ। ଏହା ତ ପ୍ରଥମ ଆଜ୍ଞାଟିକୁ ଆମ୍ଭ ସାକ୍ଷାତରେ ତୁମ୍ଭର କୌଣସି ଦେବତା ନାହିଁ ତାହାକୁ ଉଲ୍ଲଂଘନ କରିଦେବ ଉଚିତ କଥା ଅଟେ। ଏହା ତ ସମ୍ପୂର୍ଣ୍ଣ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ପ୍ରତିମା ପୂଜକଗଣଙ୍କର ଏକ ଗୋଷ୍ଠୀ ରୂପେ ପରିଚିତ କରାଇବ, ଯେଉଁମାନେ କି ତିନୋଟି ବିଭିନ୍ନ ଈଶ୍ୱରଙ୍କର ଉପାସନା କରୁଅଛନ୍ତି। ଆପଣମାନେ କି ପ୍ରକାର ଧରଣର ବାଇବଲ ଷ୍ଟେଜ ଉପଲବ୍ଧି କରିବେ ତାହାକୁ ଲକ୍ଷ୍ୟ କରନ୍ତି ତ। ଆଉ ଆମେମାନେ ଯେପରି ଧରଣର ବିଶ୍ୱାସୀଗଣ ବୋଲି ଜିହୁଦୀୟ ମାନେ ଆମମାନଙ୍କ ବିଷୟରେ କହିଥାନ୍ତି, ଆମମାନେ ଯେ ଯେପରି ଧରଣର ବିଶ୍ୱାସୀଗଣ ଅଟୁ ଏହା ଆମମାନଙ୍କୁ ଏତଦ୍ୱାରା ପ୍ରଣୀତ କରିଦେଇଥାଏ। ସେମାନେ ତ ପଚାରିଥାନ୍ତି ଯେ ସେହି ଈଶ୍ୱରଗଣଙ୍କ ମଧ୍ୟରୁ କେଉଁ ଜଣକ ତୁମମାନଙ୍କ ଈଶ୍ୱର ଅଟନ୍ତି, ଧ୍ୟାନ ଦିଅନ୍ତି ତ। ସୁତରାଂ ଆପଣମାନେ ଧ୍ୟାନ ଦିଅନ୍ତୁ, ଆପଣମାନେ କରିପାରନ୍ତି ନାହିଁ, ଆପଣମାନଙ୍କୁ ବାଇବଲଟିକୁ ମିଥ୍ୟା ରୂପେ ବ୍ୟାଖ୍ୟା କରିବା ଉଚିତ ହୋଇନଥାଏ, କାରଣ ଯୀଶୁ ତ ସ୍ୱୟଂରୁ ବାଇବଲର ବ୍ୟାଖ୍ୟାଟି ଅଟନ୍ତି। ସେହି ଯୁଗରେ ସେ ଯେତେବେଳେ ପ୍ରକାଶିତ ହୋଇଥିଲେ ଅର୍ଥାତ୍ ତାଙ୍କ ଶରୀରର ଏକ ଅଂଶଟି ସେତେବେଳେ ଦେହଧାରୀ ହୋଇଥିଲେ, ଆଉ ଏହା ଯଦି ହସ୍ତର ଯୁଗଟି ହୋଇଥାଏ ତାହା ତ ଅବଶ୍ୟ ହସ୍ତଟି ହିଁ ହୋଇଥାଏ, ତାହା ତ କଦାପି ମସ୍ତକ ଯୁଗ ହେବ ନାହିଁ। ଏହା ଯଦି ରବର ଯୁଗଟି ହୋଇଥାଏ ଆଚ୍ଛା ତେବେ ତ ଏହା ତ ପାଦର ଯୁଗଟି କଦାପି ହୋଇପାରେ ନାହିଁ। ଲକ୍ଷ୍ୟ କରନ୍ତି ତ, ବର୍ତ୍ତମାନ ଆମେ ମାନେ ଚକ୍ଷୁର ଯୁଗଟିରେ ମଧ୍ୟରେ ପଦାର୍ପଣ କରିଅଛୁ, ଆଉ ପରବର୍ତ୍ତୀ ଯୁଗଟି ଏତେବେଳେ ଅଟେ, ତାହାକୁ ଆପଣାର ଆଗମନ କରିବା ବିଷୟଟି ଅଟେ, ଭାବବାଣୀ ବିଷୟକୁ ଦେଖୁଥିବା ବିଷୟ ସମୟର ତେପରି ଅଟେ। ଦେଖନ୍ତୁ ଯୁଗ ଗୁଡିକର ମଧ୍ୟ ଦେଇ ଆମମାନେ ପ୍ରଥମାବସ୍ଥାର ସମୟରୁ ଆରମ୍ଭ କରି ଅଗ୍ରସର ହୋଇଥିଲୁ, ସର୍ବପ୍ରଥମ ମଣ୍ଡଳୀକ ଯୁଗରୁ ଆରମ୍ଭ କରିଥିଲୁ, ଯେତେବେଳେ କି ବୀଜଟିଏ ବପନ କରାଯାଇଥିଲା, ଅକ୍ଷୁର୍ଣ୍ଣ ବୀଜଟିଏ ହୋଇ ଭୂମିରେ ପତିତ ହୋଇଥିଲା, ସେଇ ଅବସ୍ଥାର ସମୟରୁ ଆରମ୍ଭ କରିଥିଲୁ। ଏହା ତ ନିମ୍ନ ଭାଗରୁ ନେଇ ଲୁଥରଙ୍କ ସମୟଠାରୁ ଆରମ୍ଭ କରି ଅଗ୍ରସର କରିଥିଲା, ଆଉ ୱେଲସ୍ଲିଙ୍କ ମଧ୍ୟ ଦେଇ ତତ୍ପରେ ବାହାରକୁ ବାହାରି ଆସିଥିଲା, ଆଉ ତତ୍ପରେ ପେଣ୍ଟିକଷ୍ଟଙ୍କ ମଧ୍ୟ ଦେଇ ପରିଚୟ ଆସିଥିଲା, ଅଜଣା ଭାଷା ଗୁଡିକ ବିଷୟ ଜିହ୍ୱା ଗୁଡିକ ମଧ୍ୟ ଦେଇ ପରିଚୟ ଆସିଥିଲା। ଏହାକୁ ଲକ୍ଷ୍ୟ କରନ୍ତୁ, ବର୍ତ୍ତମାନ ଏହା ତ ଚକ୍ଷୁ ଯୁଗଟିକୁ ଆସିଥାଏ, ମଲାଖୀ ଚାର୍ଥ ଅଧ୍ୟାୟ ତଥା ଅନ୍ୟାନ୍ୟ ଅନେକ ଗୁଡିଏ ବିଷୟ ଗୁଡିକ ଦ୍ୱାରା ଭାବବାଣୀ ଘଟଣାବଳୀ ଗୁଡିକ ଦ୍ୱାରା ପରିଚୟକୁ ଆସିଥାଏ। ବର୍ତ୍ତମାନ ଅନ୍ୟ କୌଣସି ବିଷୟକୁ ଆଉ ପରିଚୟତାକୁ ଆସିବାର ନାହିଁ, କେବଳ ତାହାରି ମଧ୍ୟକୁ ତାଙ୍କୁ ପଦାର୍ପଣ କରିବାର କାର୍ଯ୍ୟଟି ବାକି ରହିଯାଇଅଛି, କାରଣ ଅବଶିଷ୍ଟ ରହିଯାଇଥିବା ଶେଷ ଘଟଣାଟି ତାହା ହିଁ ଅଟେ। ପରବର୍ତ୍ତୀ ଅବସ୍ଥାଟି ବୋଧଶକ୍ତି ଅଟେ, ଆଉ ଆମମାନଙ୍କ ନିଜର ବୋଲି କୌଣସି ବୋଧଶକ୍ତି ରହିନାହିଁ, ଏହା ତ ତାଙ୍କରି ଦାନ ଅଟେ। ଆମମାନଙ୍କର ନିଜର ବୋଲି କୌଣସି ଦୂରଦୃଷ୍ଟି ରହିନାହିଁ, ତେଣୁ କେହି ଜଣେ ବ୍ୟକ୍ତି ସେ ଘଟଣାଗୁଡ଼ିକୁ ପୂର୍ବରୁ ଧ୍ୟାନ କରି ପାରନ୍ତି କି? ସେ ତ ଏହାକୁ ସେପରି ଭାବରେ କରିପାରନ୍ତି ନାହିଁ, ଏହା ତ ସ୍ୱୟଂରୁ ଈଶ୍ୱର ଅଟନ୍ତି। ଦେଖନ୍ତୁ ଏହା ହିଁ ଅଟେ, ଏହା ତ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିରୀକୃତ ହେବାକୁ ଯାଉଅଛି, ଆଉ ପ୍ରତ୍ୟେକ ଭାଗର ମଧ୍ୟ ଦେଇ ସେ ଏହି ଶରୀରଟିକୁ ଅଧିକାରଭୁକ୍ତ କରି ନେଇଅଛନ୍ତି। ତତ୍ପରେ ଖ୍ରୀଷ୍ଟଙ୍କ ସମ୍ପୂର୍ଣ୍ଣ ଶରୀରଟି କନ୍ୟାଟେ ରୂପରେ ପ୍ରକାଶିତ ହୋଇଅଛି, ଯାହାକି ତାଙ୍କର ପାର୍ଶ୍ୱ ଦେଶରୁ ନିର୍ଗତ ହୋଇଥିଲା। ଆରମ୍ଭରେ ଆଦମ ଯେପରି କରିଥିଲେ, ପ୍ରାୟତଃ ପ୍ରାରମ୍ଭିକ ସମୟରେ ଆଦମ ଯେପରି କରିଥିଲେ, ହଁ ଈଶ୍ୱର କଣ, ଏହା ତ ସମ୍ପୂର୍ଣ୍ଣ ବାଇବଲଟିକୁ ବିଶୃଙ୍ଖଳିତ କରିଦେବ। ଏକ ପରମେଶ୍ୱରଙ୍କୁ ଯେପରି ପରିଚିତ କରାଇବା ଦ୍ୱାରା ତିନୋଟି ଈଶ୍ୱରଙ୍କ ବିଚାରଧାରାକୁ ଏକ ପୌତ୍ତଳିକବାଦର ବିଶ୍ୱାସ ରୂପେ ପରିଚିତ କରାଇବା ଦ୍ୱାରା ତାହା ପ୍ରଥମ ଆଜ୍ଞାଟିକୁ ଉଲ୍ଲଂଘନ କରିଦେବ। ସୁତରାଂ ଆପଣମାନଙ୍କୁ ବାଇବଲଟିକୁ କଦାପି ଭ୍ରାନ୍ତ ରୂପେ ବ୍ୟାଖ୍ୟା କରିବା ଉଚିତ ହେବ ନାହିଁ। ବର୍ତ୍ତମାନ ତାହା ତ କେବଳ ଏକ ବିଷୟ ଅଟେ ଯେ ଆପଣମାନଙ୍କୁ ବାଇବଲକୁ କଦାପି ଭ୍ରାନ୍ତ ଭାବରେ ବ୍ୟାଖ୍ୟା କରିବା ଉଚିତ ନୁହେଁ, ତାହା ସେହି ଏକମାତ୍ର କାରଣଟି ଅଟେ। ଯେତେବେଳେ ବାଇବଲ ମଧ୍ୟସ୍ଥିତ ସମସ୍ତ ପୁସ୍ତକ ଗୁଡିକ ମଧ୍ୟରେ ସମାନ ପ୍ରକାର ଭାବାର୍ଥ ରହିଅଛି, ସେତେବେଳେ ଆପଣମାନଙ୍କୁ ଏହାକୁ ତାହାର ଉପଯୁକ୍ତ ସ୍ଥାନରେ ଅବସ୍ଥାନ କରି ରଖିବା ଉଚିତ ବିଷୟ ଅଟେ, ଆଉ ଏହାକୁ ଅବ୍ୟବସ୍ଥାପିତ କରିବାର ଅର୍ଥ ଆପଣମାନେ କୌଣସି ଏକ ଯୁଗର ନିମନ୍ତେ ତାଙ୍କୁ ଈଶ୍ୱର ବୋଲି କହି ବର୍ଣ୍ଣନା କରିପାରନ୍ତି, ଆଉ ଅନ୍ୟ ଏକ ଯୁଗରେ ଆପଣମାନେ ତାଙ୍କୁ ଇତିହାସ ବୋଲି କହିପାରନ୍ତି ଏବଂ ସେପରି ଭାବେ ଅବସ୍ଥାପିତ କରିପାରନ୍ତି, ଏହାକୁ ଅବ୍ୟବସ୍ଥାପିତ କରିବା ଦ୍ୱାରା ସେପରି କରିପାରନ୍ତି। ତେଣୁକରି ଆପଣମାନେ ଧର୍ମଶାସ୍ତ୍ରକୁ କଦାପି ଅବ୍ୟବସ୍ଥାପିତ କରନ୍ତୁ ନାହିଁ, ସେ ତ ପ୍ରତିଟି ଯୁଗରେ ଈଶ୍ୱର ଅଟନ୍ତି। ଆପଣମାନେ ଯଦି ତାଙ୍କୁ ଇତିହାସରେ ଏକ ଈଶ୍ୱର ବୋଲି କହି ଆଜି ବ୍ୟାଖ୍ୟା କରିଥାନ୍ତି, ଯିଏକି ପୂର୍ବେ ମଧ୍ୟ ଈଶ୍ୱର ଥିଲେ, ଆଉ ଗତକାଲି ସେ ଯଦି ସେହି ସମାନ ଈଶ୍ୱର ନଥିଲେ, ତେବେ ଏବ୍ରିୟ 13 ପର୍ବର 8 ପଦକୁ ଆପଣମାନେ କାହିଁକି ଏବଂ କିପରି ଭାବରେ ବୁଝିଥାନ୍ତି? ସେ କାଲି ଆଜି ଏବଂ ସଦାସର୍ବଦା ସତ୍ୟ ଅଟନ୍ତି ଏବଂ ସମାନ ଅଟନ୍ତି, ଏହାକୁ ଦେଖନ୍ତୁ। ଏହା ଯେ କିପରି ଧରଣର ହୋଇଥାଇ ପାରେ ତାହାକୁ ଆପଣମାନେ ଯେତେବେଳେ ଦେଖିଲୁ, ତଥା ଏହା ଯେ କଣ କରିଅଛି ତାହାକୁ ମଧ୍ୟ ଦେଖିଲୁ। ଧର୍ମଶାସ୍ତ୍ର ଗୁଡିକୁ ଅବ୍ୟବସ୍ଥାପିତ କରୁଥିବା ଦ୍ୱାରା ଏହା ତ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିଜସ୍ୱ ବାକ୍ୟଟିକୁ ଅସ୍ୱୀକାର କରିଥାଏ, ଆଉ ସେ ଯେ ତାହାକୁ ଅସ୍ୱୀକାର କରିଥାନ୍ତି ଏପରି ପ୍ରଦର୍ଶନ କରିଥାଏ। ଧର୍ମଶାସ୍ତ୍ରର ପୁସ୍ତକ ଗୁଡିକୁ ସନ୍ଧିଚ୍ୟୁତ କରିବା ଦ୍ୱାରା ଆପଣମାନେ ତାଙ୍କର ଶରୀରଟିକୁ ଭ୍ରାନ୍ତିପୂର୍ଣ୍ଣ ଭାବେ ଯୋଡ଼ି ଦେଇଥାନ୍ତି। ଯେଉଁ ସ୍ଥାନରେ ମସ୍ତକଟିକୁ ରହିବା ଉଚିତ ଅଟେ ସେହି ସ୍ଥାନରେ ଗୋଡ଼ଟିକୁ ଯୋଡ଼ି ଦେଇପାରନ୍ତି, କିମ୍ବା ସେପରି ଅନ୍ୟ କିଛି କର୍ମକୁ କରିପାରନ୍ତି। ଠିକ ସେହିପରି ଏକ ସମାନ ବିଷୟଟି ଅଟେ। ଅନ୍ୟ ଅର୍ଥରେ ମୂଷାଙ୍କ ସମାଚାର ମଧ୍ୟରେ ଆପଣମାନେ ଈଶ୍ୱରଙ୍କ ସମାଚାର ଆପଣମାନେ ଯୀଶୁଙ୍କର ସମାଚାରଟିକୁ ଉପଲବ୍ଧି କରିପାରନ୍ତି, ଆପଣମାନେ ସମ୍ଭବତଃ ପାଇପାରନ୍ତି, କିମ୍ବା ଲୁଥରଙ୍କ ଯୁଗରେ ୱେଷ୍ଟଲିଙ୍କ ସନ୍ଦେଶକୁ ପାଇପାରନ୍ତି, ସମ୍ଭବତଃ ଆପଣମାନେ ଏତେବେଳେ ପାଇପାରନ୍ତି ଆମମାନଙ୍କ ଯୁଗରେ ପେଣ୍ଟିକଷ୍ଟାଲ ମାନଙ୍କୁ ପେଣ୍ଟିକଷ୍ଟାଲ ସମାଚାରକୁ ଶିକ୍ଷା ଦେଇ ପାଇଥାନ୍ତି। ଏହା କିପରି ଧରଣର ଏକ ବିପର୍ଯ୍ୟୟପୂର୍ଣ୍ଣ ବିଷୟ ଯେ ହେବ ତାହାକୁ ଆପଣମାନେ ଲକ୍ଷ୍ୟ କରିଥାନ୍ତି କି? ପେଣ୍ଟିକଷ୍ଟ କଣ ଆପଣା ଚରିତ୍ରକୁ ସମ୍ପୂର୍ଣ୍ଣ ରୂପେ ଏତେବେଳେ ଦେଖାଇ ସାରିଅଛନ୍ତି। ଲୁଥରନ୍ ମାନେ ସେମାନଙ୍କ ଆଚରଣବିଧିକୁ ମଧ୍ୟ ଦେଖାଇ ସାରିଅଛନ୍ତି, ଆଉ ସଂସ୍ଥାଟିରେ ମଧ୍ୟ ଚାଲିଯାଇଅଛନ୍ତି। ଏହା ତ ସେହି ସ୍ଥାନରେ ହିଁ ମୃତ୍ୟୁବରଣ କରିଥିଲା, ଯୁଗଟି ଆରମ୍ଭ ହୋଇଥିଲା ଆଉ ତାହି ମଧ୍ୟରେ ଏହା ଲୀନ ହୋଇଯାଇଥିଲା। ଧ୍ୟାନ ପ୍ରଦାନ କରନ୍ତୁ, ଯେତେ ଶୀଘ୍ର ଏହା ସଂଗଠିତ ହୋଇଥିଲା ଏହା ମୃତ୍ୟୁବରଣ କରିଥିଲା। ଆଉ ତାହା ଯଦି ପ୍ରକୃତରେ ସତ୍ୟକଥା ହୋଇନଥାଏ ତେବେ ତାହାକୁ ହିଁ ଲକ୍ଷ୍ୟ କରନ୍ତୁ। ଇତିହାସର ପୃଷ୍ଠା ଗୁଡିକ ମଧ୍ୟରୁ ଆପଣମାନେ ବିଗତ ଦିନ ଗୁଡିକର ପ୍ରତି ଚାହିଁ କରି ଦେଖନ୍ତୁ, ଯେତେବେଳେ ମଧ୍ୟ ଏହା ସଂସ୍ଥାପିତ ହେଉଥିଲା ଏହା ତ ଠିକ ସେହି ସ୍ଥାନରେ ମୃତ୍ୟୁବରଣ କରିଥିଲା। ଏହାର ମଧ୍ୟରେ କୌଣସି ପ୍ରକାର ଜୀବିତ ରହିବାର ଶକ୍ତି ଆଉ ରହିନଥିଲା। ଏହା ତ ସେପରି ହୋଇଥିଲା, ଅର୍ଥାତ୍ ଏହି ଜଗତସ୍ଥ ଈଶ୍ୱର ଜଣେ ସେବାକାରୀ ହୋଇଯାଇଥିଲା ଆଉ ସଂସ୍ଥାୟୀ ରୀତିନୀତି ଗୁଡିକ ସହିତ ସମ୍ବନ୍ଧ ସ୍ଥାପନ କରିସାରିଥିଲା ଆଉ ସଂସ୍ଥା ଗୁଡିକ ମଧ୍ୟରେ ଏବଂ ସଂଗଠନ ଗୁଡିକ ମଧ୍ୟରେ ଏବଂ ବ୍ୟବସ୍ଥା ଗୁଡିକ ମଧ୍ୟରେ ଆପଣକୁ ସମ୍ବନ୍ଧିତ କରି ପକାଇଥିଲା। ଅବିଶ୍ୱାସୀ ମାନଙ୍କ ଏକ ଦଳ ତନ୍ମଧ୍ୟକୁ ପ୍ରବେଶ କରି ଯାଇଅଛନ୍ତି ଏବଂ ଆପଣଙ୍କ ବ୍ୟକ୍ତିଗତ ଚିନ୍ତାଧାରା ଗୁଡିକୁ ଏହା ମଧ୍ୟରେ ପ୍ରଦାନ କରିଅଛନ୍ତି କିମ୍ବା ସେମାନଙ୍କ ନିଜସ୍ୱ ବିଚାରବୁଦ୍ଧି ଗୁଡିକୁ ଏହା ମଧ୍ୟରେ ଅନ୍ତନିକ୍ଷେପ କରିଅଛନ୍ତି। ଆଉ ଏହା କଣ ଘଟାଇଥିଲା, ଏହା ତ ବିଶୃଙ୍ଖଳିତ ହୋଇଯାଇଥିଲା। ଏହି ଜଗତର ଅଧିପତିଙ୍କୁ ଏହା ଅନୁଗମନ କରିବାକୁ ଯାଉଅଛି, ଯେଉଁ ସ୍ଥାନରେ ସେମାନେ ଶୟତାନଙ୍କୁ ଆପଣାରୁ ସିଂହାସନ ଉପରେ ଅବସ୍ଥାପିତ କରାଇବେ। ଏପରି ବିଚାର କରୁଥିବା ଦ୍ୱାରା ଯେ ସେମାନଙ୍କୁ ଶାନ୍ତି ଦେବା ନିମନ୍ତେ ସେମାନେ ଜଣେ ମହାନ ଜଗତିକ ନେତାଙ୍କୁ ପରିଚୟକୁ ଆଣୁଅଛନ୍ତି। ସେଦିନ ମୁଁ ଆପଣମାନଙ୍କୁ କହିଥିଲି, ତାହାକୁ ମୁଁ ପୁନର୍ବାର କହିବି, ଏପରିକି ସଭ୍ୟତାଟି ମଧ୍ୟ ଆଜିକାଲି ନିତ୍ୟାନ୍ତ ରୂପେ ଈଶ୍ୱରଙ୍କ ବିରୋଧୀ ହୋଇଯାଇଅଛି। ସଭ୍ୟତାଟି ଈଶ୍ୱରଙ୍କର ବିରୋଧୀ ଅଟେ ଆଉ ଶିକ୍ଷା ତ ତାଙ୍କ ନିକଟରୁ ଲକ୍ଷ ଲକ୍ଷ ମାଇଲ ଦୂରରେ ଅଟେ। ବିଜ୍ଞାନର ଜ୍ଞାନକୌଶଳଟି ମଧ୍ୟ ଲକ୍ଷ ଲକ୍ଷ ମାଇଲ ଦୂରରେ ଅଟେ। ଦେଖନ୍ତୁ, ବିଜ୍ଞାନ ଏବଂ ଶିକ୍ଷାଟି ଈଶ୍ୱରଙ୍କୁ ଅପ୍ରମାଣିତ କରିବାକୁ ଚେଷ୍ଟା କରୁଅଛନ୍ତି। ଈଶ୍ୱର ତତ୍ତ୍ୱ ଜ୍ଞାନର ଶିକ୍ଷା ନିକେତନ ଗୁଡିକ ଦ୍ୱାରା ଏବଂ ବିଦ୍ୟାଳୟ ଗୁଡିକ ଦ୍ୱାରା ଏବଂ ବିଜ୍ଞାନର ଉଦ୍ଭାବନ ଗୁଡିକ ଦ୍ୱାରା ଏବଂ ସେପରି ଅନ୍ୟାନ୍ୟ ବିଷୟ ଗୁଡିକ ଦ୍ୱାରା ଏହା ତ ସେପରି ଧରଣର ଚେଷ୍ଟା କରୁଅଛନ୍ତି। ସେମାନେ ତ ଆପଣମାନଙ୍କର ବିନାଶକୁ ଲାଭ କରିସାରିଅଛନ୍ତି। ସେହି ଦୃଶ୍ୟଟି ଯାହାକି ବିଗତ ରାତ୍ରି କାଳେ ଦେଖିବାକୁ ମିଳିଥିଲା ତାହା କିପରି ଧରଣର ନଥିଲା, ସେ ବ୍ୟକ୍ତିଙ୍କ ସମ୍ବନ୍ଧରେ ଯିଏକି ସେହି ବୈଜ୍ଞାନିକ ମାନଙ୍କ ଉପରେ ଗର୍ଜନ କରୁଥିଲେ, ଯେଉଁମାନେ କି ଦ୍ରବଣଟିକୁ କିପରି ଭାବରେ ଧାଡ଼ି ଦେଇଥିଲେ, ସେମାନେ ପଛକୁ ବୁଲି ପଡିଥିଲେ ଆଉ ସେଆଡ଼କୁ ଚାହିଁ ଦେଖିଥିଲେ ଆଉ କାର୍ଯ୍ୟରେ ଲାଗିଯାଇଥିଲେ। ଆଉ ଗୋଟିଏ ମାତ୍ର ପ୍ରଚେଷ୍ଟା ସେହି ସ୍ଥାନରେ ଘଟିତ ହେବାକୁ ଅଛି। ଧ୍ୟାନ ଦିଅନ୍ତୁ, ସେହି ତିନୋଟି ବିଷୟକୁ ହେବା ଉଚିତ ନୁହେଁ, କଦାପି ହେବା ଉଚିତ ନୁହେଁ। ବର୍ତ୍ତମାନ ଆପଣମାନେ ପାରନ୍ତି ନାହିଁ, ଯୀଶୁ ନୋହଙ୍କ ସମୟ ସନ୍ଦେଶକୁ ପ୍ରଚାର କରୁଥିବା ଦ୍ୱାରା ଆସିନଥିଲେ, ସେ ମୂଷାଙ୍କର ସମାଚାରଟିକୁ ପ୍ରଚାର କରୁଥିବା ଦ୍ୱାରା ଆସିନଥିଲେ କିମ୍ବା ମୂଷା ମଧ୍ୟ ଅନ୍ୟ କାହି ସମାଚାରକୁ ପ୍ରଚାର କରୁଥିବା ଦ୍ୱାରା। ବାକ୍ୟକୁ କଦାପି ସନ୍ଧିଚ୍ୟୁତ କରନ୍ତୁ ନାହିଁ, ଏହାକୁ ବୁଝନ୍ତୁ, ଏହାକୁ ନିଶ୍ଚିତ ସମୟରେ ସଫଳ ହେବାକୁ ଅଛି। ସେତେବେଳେ ଆପଣମାନେ ପ୍ରୟୋଗ କରିପାରନ୍ତି ନାହିଁ, ଯେତେବେଳେ ସେହି ପ୍ରସିଦ୍ଧ ବ୍ୟକ୍ତି ଜଣକ ଜନ୍ ୱେସ୍ଲି ବାହାରି ଚାଲି ଆସିଥିଲେ ଅଥବା ସେହି ମହାନ ବ୍ୟକ୍ତି ଜଣକ ଲୁଥର ଆପଣ ସମାଚାର ଧାର୍ମିକତାବାଦର ସନ୍ଦେଶକୁ ଲାଭ କରି ଯେତେବେଳେ ବାହାରି ଆସିଥିଲେ, ଆଉ ସେତେବେଳେ ସେ ଜଣେ ଥିଲେ, ଲୁଥର ଜଣେ ମହାନ ବ୍ୟକ୍ତି ଥିଲେ, ସେ ମଣ୍ଡଳୀକୁ ଅନ୍ଧକାର ମଧ୍ୟରୁ ଆହ୍ୱାନ କରିଥିଲେ ଆଉ ସେ ବିଶ୍ୱାସ ସହିତ ଧାର୍ମିକତାର ସନ୍ଦେଶକୁ ସ୍ଥାପନା କରିଥିଲେ ଆଉ ସେ ଏହାକୁ ଯେତେବେଳେ ସ୍ଥାପନା କରିଥିଲେ ସେତେବେଳେ ତାହାରି ଉର୍ଦ୍ଧ୍ୱରେ ଥାଇ ଏକ ସଂସ୍ଥାକୁ ନିର୍ମାଣ କରିଥିଲେ ଆଉ ଏହା ମରିଯାଇଥିଲା ଆଉ ଜୀବନଟି ଅଗ୍ରସର କରିଥିଲା। ଏହା ଯେପରି ଭାବରେ ତହମର ଡେମ୍ଫଟିର ମଧ୍ୟରେ ରହିଥିଲା ଆଉ ତାହା ଯଥାର୍ଥ ରୂପେ ୱେସ୍ଲିଙ୍କର ଯୁଗକୁ ବାହାରି ଚାଲିଯାଇଥିଲା, ସେହି ଝୁମ୍ପାଟିର ଯୁଗ ମଧ୍ୟକୁ ଚାଲିଯାଇଥିଲା। ଲୁଥରଙ୍କ ମଧ୍ୟରୁ ଅନ୍ୟାନ୍ୟ ଶାଖା ଗୁଡିକ ଉତ୍ପନ୍ନ ହୋଇଥିଲେ, ସେଗୁଡିକ ଏହା ସହିତ ମରିଯାଇ ନାଶ ହୋଇଯାଇଥିଲେ, ଯେଉଁମାନେ କି ଜୁଇଙ୍ଗଲି ଆଉ କାଲଭିନ ତଥା ଅନ୍ୟାନ୍ୟ ଅନେକ ପରିଚୟ ଆସିଥିଲେ, ଯେଉଁମାନେ କି ସେହି ସମାନ ସଂସ୍କାରକ ଯୁଗରେ ଉଦିତ ହୋଇଥିଲେ। ତତ୍ପରେ ପରକୁ ପର ୱେସ୍ଲି ଆସିଥିଲେ, ସେହି ଝୁମ୍ପାଟିର ମଧ୍ୟରେ ଅନ୍ୟ ଏକ ଯୁଗ ମୁକୁଳିତ ହୋଇଥିଲା। ୱେସ୍ଲି ଏବଂ ଅଟରବରି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଅନ୍ୟାନ୍ୟ ଅନେକ ଆଉ ଜନ୍ ଏବଂ ତାଙ୍କର ଭାଇ ଆଉ ସେମାନଙ୍କ ମଧ୍ୟରୁ ଆହୁରି ଅନେକ ଏକ ସମାଚାର ସହିତ ଈଶ୍ୱରଙ୍କ ସୁବିଖ୍ୟାତ ବ୍ୟକ୍ତିଗଣ ଦେଶକୁ ହଲଚଲ କରି ପକାଇଥିଲେ। ସେମାନେ ଏହାକୁ ସଂସ୍ଥାପିତ କରି ପକାଇଥିଲେ, ତାହା ମରିଯାଇଥିଲା। ତାହା ତତ୍ପରେ ତାହା ଏପରି ଭାବରେ ଦେଖିବାକୁ ମିଳିଥିଲା ଯେପରିକି ଏହା ପ୍ରକୃତ ଏକ ଶସ୍ୟକୁ ଉତ୍ପନ୍ନ କରିବାକୁ ଯାଉଅଛି। ଆଉ ଯେତେବେଳେ ବାହାରି ଆସିଥିଲା ସେତେବେଳେ ଏହା ଯେ ପେଣ୍ଟିକଷ୍ଟାଲର କେଣ୍ଡାଡ଼ି ଥିଲା ତାହା ବୁଝିବାକୁ ମିଳିଥିଲା। ତଥାପି ସେହି ସବୁକିଛି ବିଷୟରେ ଉତ୍ତରରେ ଏକ ଛୋଟ କଢ଼ିଟିଏ ବାହାରି ଆସିଥିଲା। ଆଉ ଆପଣମାନେ ଧ୍ୟାନ ଦିଅନ୍ତୁ, ସାଧାରଣତଃ ମୁଁ ବିଚାର କରିଥାଏ ପ୍ରାୟ 3 କିମ୍ବା 4 ବର୍ଷ ଉତ୍ତରେ ଲୁଥର ସେମାନଙ୍କ କ୍ଷେତ୍ରକୁ ଓହ୍ଲାଇ ଆସିଥିଲେ ତାପରେ ଲୁଥରାନ ମଣ୍ଡଳୀଟି ସଂସ୍ଥାପିତ ହୋଇଯାଇଥିଲା ଆଉ କିଛି ସମୟ ଧରି ୱେସ୍ଲି ସେବା କ୍ଷେତ୍ରରେ କାର୍ଯ୍ୟ କରିବା ଉତ୍ତରେ ତାଙ୍କର ସମାଚାରଟି ମଧ୍ୟ ସଂସ୍ଥାପିତ ହୋଇଯାଇଥିଲା ଟ୍ୟୁସନରେ ଆମମାନେ ଏକ ପ୍ରକାର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲୁ ଯେ କିପରି ଭାବରେ ୱେସ୍ଲି ମଣ୍ଡଳୀଟି କିମ୍ବା ମେଥଡିଷ୍ଟ ମଣ୍ଡଳୀଟି ସେମାନେ କିପରି ଭାବରେ ଅବସ୍ଥିତିକୁ ଆସିଥିଲେ ଆଉ ଏଠାରେ ସେମାନେ ଯେତେବେଳେ ଆମେରିକାରୁ ଆସିଥିଲେ ସେତେବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ଅନେକ ଫେରି ଆସିଥିଲେ ଆଉ କହିଥିଲେ ଯେ ସେମାନେ କୌଣସି ଏକ ବିଷୟକୁ ସ୍ଥାପନ କରିଥିଲେ ଏକ ପ୍ରକାର ବିଶ୍ୱାସ ମତକୁ କିମ୍ବା ସେପରି ଏକ ବିଚାରଧାରାକୁ ସେମାନେ ଇଂଲଣ୍ଡରୁ ନେଇ ଆସିଥିଲେ ଆଉ ତାହାକୁ ଏହି ସ୍ଥାନରେ ଅବସ୍ଥାନ କରିଥିଲେ ଆଉ ସେଠାରେ ଡ୍ରାମା ରୂପରେ ତାହାକୁ ସେମାନେ ପ୍ରଦର୍ଶନ କରାଇଥିଲେ କଣ ଯେ ଘଟିଥିଲା ତାହାକୁ ଠିକ୍ ସେହି ସମୟରେ ଦେଖିଥିଲି ଆଉ ସେଠାରେ ତାହା ମୃତ୍ୟୁବରଣ କରିଥିଲା ତତ୍ପରେ ତନ୍ମଧ୍ୟରୁ ପେଣ୍ଟିକଷ୍ଟ ମତବାଦଟି ବାହାରି ଆସିଥିଲା ସେହି ପ୍ରାଚୀନ ପନ୍ଥୀ ଚିତ୍କାରୀଗଣ ସେ ବିଗତ ଦିନମାନଙ୍କର ସମୟରୁ ଅବସ୍ଥାନ କରାଇଥିଲେ ଅନ୍ୟ ଭାଷାରେ କଥାବାର୍ତ୍ତା କରିବା ବରଦାନ ଲାଭ କରିଥିଲେ ତଥା ଅନ୍ୟ ଭାଷାରେ କଥାବାର୍ତ୍ତା କରିବାକୁ ଆରମ୍ଭ କରିଦେଇଥିଲେ ତତ୍ପରେ ସେମାନେ ଏହାକୁ ପବିତ୍ର ଆତ୍ମା ଲାଭ କରିବା ପ୍ରମାଣ ବୋଲି ନାମକରଣ କରିଥିଲେ ପୁଣି ସେମାନେ ଏହାକୁ ସଂସ୍ଥାପିତ କରିଦେଇଥିଲେ ଜଣେ କହିଥିଲେ ଯେ ଏପରି କରିବାକୁ ଯାଉଛନ୍ତି ଅନ୍ୟ ଜଣେ ଅନ୍ୟ ପ୍ରକାର କହିଥିଲେ ଆଉ ସେମାନେ ସେପରି ଅଭ୍ୟସ୍ତ ହୋଇଯାଇଥିଲେ ଏବଂ ଏହାକୁ ଅଭ୍ୟାସରେ ପରିଣତ କରିଦେଇଥିଲେ ଏହା କଣ କରିଥିଲା ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଏହାକୁ ଗୁପ୍ତ ଭାବରେ ରଖିଥିଲେ କଣ କରିବାକୁ ପଡିଥିଲା ପ୍ରତ୍ୟେକ ବିଭିନ୍ନ ପ୍ରକାର କଥାବାର୍ତ୍ତା କରିଥିଲେ ଠିକ୍ ସେହି ବ୍ୟବହାର ଯେପରି ଡେମ୍ଫରେ ଏବଂ ଝୁମ୍ପାରେ ହୋଇଥାଏ ସେମାନେ ତ ଏକତାବାଦୀ ଦ୍ୱିତୀୟତାବାଦୀ ତ୍ରିୟତାବାଦୀ ଆଉ ଚର୍ଚ୍ଚ ଅଫ୍ ଗଡ୍ ଏବଂ ଅନ୍ୟାନ୍ୟ ଅନେକ ଗୁଡ଼ିଏ ସଂସ୍ଥା ପରିଣତ ହୋଇଯାଇଥିଲେ କେବଳ ପରିଚିତ ହୋଇଥିଲେ ଆଉ ସେପରି ଭାବରେ ଅଗ୍ରତ କରିଥିଲେ ତଥାପି ଏତେବେଳେ ପ୍ରକୃତିର ସ୍ୱଭାବ ଅନୁସାରେ ଯାହାକି ଏକ ତ୍ରୁଟିହୀନ ଉଦାହରଣ ଅଟେ ଆପଣମାନେ କୌଣସି ପ୍ରକାର ଏହାକୁ ଶିକ୍ଷା ଦେବା ନିମନ୍ତେ ତହିଁରୁ କିଛି ହେଲେ ବାହାର କରି ନେଇପାରିବେ ନାହିଁ କୌଣସି ଏକ ପରିବାରଟି କେଣ୍ଟୁକି ଅଞ୍ଚଳସ୍ଥ ମୋର ବନ୍ଧୁଙ୍କ ମଧ୍ୟରୁ ଜଣଙ୍କର ସ୍ତ୍ରୀ ଏକ ଛୋଟ ଶିଶୁ ସନ୍ତାନକୁ ପ୍ରସବ କରିଥିଲେ ଆଉ ସେମାନେ ଆମ ନିମନ୍ତେ ରାତ୍ରିକାଳୀନ ଭୋଜକୁ ଯେତେବେଳେ ପ୍ରସ୍ତୁତ କରିଥିଲେ ସେତେବେଳେ ମାତା ଜଣଙ୍କ ଉଠି ଆସିଥିଲେ ଆଉ ସେ ଆପଣାର ଭଉଣୀଙ୍କୁ ଭୋଜନ ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଚାଲି ଆସିଥିଲେ ଯିଏକି ଆମମାନଙ୍କ ପରି ଏକଦଳ ଶିକାରୀଙ୍କ ନିମନ୍ତେ ରାତ୍ରିକାଳୀନ ଭୋଜନଟିକୁ ପ୍ରସ୍ତୁତ କରୁଥିଲେ ଯେଉଁମାନେ କି ଶିକାର କରିବା ଉଦ୍ଦେଶ୍ୟରେ ବାହାରି ଯାଇଥିଲେ ଆଉ ଶିଶୁଟି କାନ୍ଦିବାରେ ଆରମ୍ଭ କରିଥିଲା ଆଉ ମୁଁ ପ୍ରଚାର କରୁଥିଲି ଆଉ ମାତା ଜଣକ ଯେ ସମ୍ଭବତଃ କିଛିଟା ଅସ୍ୱସ୍ତିକର ବିଷୟକୁ ଅନୁଭବ କରିଥିଲେ ଏପରି ମୁଁ ବିଚାର କରିଥାଏ ସୁତରାଂ ସେ ଦୌଡ଼ି ଯାଇଥିଲେ ଆଉ ଶିଶୁଟିକୁ କୋଳରେ ଉଠାଇ ନେଇଥିଲେ ଆଉ ଶିଶୁଟିକୁ ଦୁଗ୍ଧପାନ କରିବାରେ ଲାଗିଯାଇଥିଲେ ମୁଁ କହିଥିଲି ତାହିଁ ତ କେବଳ ପ୍ରକୃତିର ବିଷୟଟି ଅଟେ ଏହାକୁ ଆପଣମାନେ ଜାଣନ୍ତି ଦେଖନ୍ତି ତ ଆଉ ଆପଣମାନେ ତ କରିପାରିନଥାନ୍ତି ଶିଶୁଟିଏ ଯାହା କିଛି ଆବଶ୍ୟକ କରିଥାଏ ତାହା ନିମନ୍ତେ କାନ୍ଦିବା ବିନୁ ସେ ତହିଁରୁ ଅଧିକ କିଛି ଆଉ କରିପାରିନଥାଏ ସମ୍ଭବତଃ ଆପଣମାନେ ନୀତିଶିକ୍ଷା ଗୁଡ଼ିକରେ ପରିପୂର୍ଣ୍ଣ ଏକ ସ୍ୱାସ୍ଥ୍ୟତାକୁ ଦେଇପାରନ୍ତି ଆଉ ସେଠାରେ ବସିଯାଇପାରନ୍ତି ଏବଂ କହିପାରନ୍ତି ମୁଁ ତୁମକୁ ଧର୍ମ ବିଜ୍ଞାନର ବିଷୟରେ ଶିକ୍ଷା ଦେବାକୁ ଚାହୁଁଅଛି ହେ ପୁତ୍ର ମୁଁ ସେପରି କହିବାକୁ ଚାହୁଁଅଛି ତେଣୁକରି ଅନ୍ୟାନ୍ୟ ଶିଶୁମାନଙ୍କ ପରି ତୁମେ ଏଆଡ଼େ ସିଆଡ଼େ ବୁଲାବୁଲି କରିବାକୁ ବାହାରି ପଡ଼ ନାହିଁ କାରଣ ତୁମ୍ଭେ ସେମାନଙ୍କଠାରୁ ଭିନ୍ନ ଧରଣର ଅଟ ତୁମ୍ଭେ ଯେତେବେଳେ ଭୋଜନ କରିବାକୁ ଇଚ୍ଛା କରିଥାଅ ସେତେବେଳେ ଏଠାରେ ରଖାଯାଇଥିବା ସେହି ଛୋଟ ଘଣ୍ଟାଟିକୁ କେବଳ ବଜାଇ ଦିଅ ଏହା ତ କୌଣସି ପ୍ରକାର ଫଳପ୍ରଦ ହୋଇନପାରେ ନୁହେଁ ସେପରି ଧରଣର ଏକ ଉପାୟ କୌଣସି ପ୍ରକାର ଫଳପ୍ରଦ ହୋଇନପାରେ ସୁତରାଂ ପ୍ରକୃତିକୁ ଆପଣମାନେ ଯେତେବେଳେ ଧ୍ୟାନର ସହିତ ଦେଖନ୍ତି ସେତେବେଳେ ପ୍ରତିଟି ଯୁଗ ଯେ କେଉଁ ସ୍ଥାନରେ ଅବସ୍ଥିତ ଅଟେ ତାହାକୁ ଆମେମାନେ ଯେତେବେଳେ ଲକ୍ଷ୍ୟ କରିଥାଉ ଆଉ ସେହିପରି ସ୍ଥାନରୁ ଧ୍ୟାନ କରିବା ଦ୍ୱାରା ଏହି ସର୍ବଶେଷ ଯୁଗଟି ଯେ କେଉଁ ସ୍ଥାନରେ ଅବସ୍ଥିତ ଅଟେ ତାହାକୁ ଆମମାନେ ସିଧାସଳଖ ରୂପେ ଅନୁମାନ କରିପାରୁ ଦୃଶ୍ୟଟି ତ ପୃଥକୀକୃତ ହୋଇସାରିଅଛି ଆଉ ଆମମାନେ ତ ବିଗତ 15 ବର୍ଷ ଧରି ବର୍ତ୍ତମାନ ସମୟ ଅନୁସାରେ 20 ବର୍ଷ ବ୍ୟାପୀ ସୁସମାଚାରକୁ ରାଷ୍ଟ୍ର ବିଭିନ୍ନ ସ୍ଥାନକୁ ଗୋଟିଏ ରାଷ୍ଟ୍ରରୁ ଅନ୍ୟ ଏକ ରାଷ୍ଟ୍ର ମଧ୍ୟକୁ ପ୍ରସାରିତ କରୁଅଛୁ ଆଉ ଆଜିର ଏହି ପ୍ରାତକାଳରେ ରାଷ୍ଟ୍ରର ବିଭିନ୍ନ ଅଞ୍ଚଳଗୁଡ଼ିକ ସହିତ ସମ୍ପର୍କ ସ୍ଥାପନ କରାଯାଇ ରଖାଯାଇଅଛି ଏହା ସତ୍ତ୍ୱେ କୌଣସି ପ୍ରକାର ସଂସ୍ଥା ରୂପରେଖାକୁ ଏହା କୌଣସି ପ୍ରକାରେ ଗ୍ରହଣ କରିନାହିଁ ତାହାକୁ ବୁଝନ୍ତୁ ଏହା କୌଣସି ପ୍ରକାର ସଂସ୍ଥାପିତ ହୋଇନପାରେ ଏହାର ସମକକ୍ଷ କେହି ହେଲେ ପୂର୍ବେ କଦାପି ହୋଇନାହାନ୍ତି କିମ୍ବା ଏହା ପରେ ଆଉ କଦାପି ହେବ ଦେଖନ୍ତି ତ ଆଜିର ସମାଚାର ସହିତ ସେହି ପ୍ରକାର ଯୋଗ୍ୟତାଟି ବିଚାର୍ଯ୍ୟ ଅଟେ ଅର୍ଥାତ୍ ସେମାନେ ଯେଉଁମାନେ କହିବାକି ଆପଣମାନଙ୍କ ହୃଦୟ ଗୁଡ଼ିକ ମଧ୍ୟରେ ସ୍ୱୀକାର କରିଥାନ୍ତି ସେମାନଙ୍କୁ ପୁତ୍ରଙ୍କ ନିକଟରେ ସମର୍ପିତ ହୋଇ ପରିପକ୍ୱ ହେବା ନିମନ୍ତେ ପଡ଼ିବାକୁ ଅଛି ଦେଖନ୍ତି ତ ଆପଣ ମାନେ ସମାଚାରଟିକୁ ଗ୍ରହଣ କରି ନେଇ ପାରନ୍ତି। ତତ୍ପରେ ପୁତ୍ରଙ୍କୁ ଏହା ମଧ୍ୟ ରହିଥିବା ଅପକଥନର ବିଷୟଟିକୁ ଦୂରୀଭୂତ କରିବାକୁ ଦିଅନ୍ତୁ, ଆଉ ଆପଣଙ୍କୁ ଜଣେ ସିଦ୍ଧ ଖ୍ରୀଷ୍ଟିଆନ କରିବାକୁ କରି ପ୍ରସ୍ତୁତ କରିବାକୁ ଦିଅନ୍ତୁ। ମୋର କହିବା ଅର୍ଥଟି ଯେ କିପରି ଅଟେ ତାହାକୁ ଆପଣମାନେ ବୁଝନ୍ତି କି? ଈଶ୍ୱର ଅତି ଶୀଘ୍ର ଆସୁଅଛନ୍ତି, ତାଙ୍କର ମଣ୍ଡଳୀକୁ ଗ୍ରହଣ କରି ନେବାକୁ ଆସୁଅଛନ୍ତି, ଆଉ ତାଙ୍କରି ଦ୍ୱାରା ଗୃହୀତ ହେବା ଭଳି ଯୋଗ୍ୟ ଖ୍ରୀଷ୍ଟିଆନ ହୋଇ ଆମମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ଅଛି। ସେହି ଗହମଟିକୁ ତାହାକୁ ଅବଶ୍ୟ ପାଚିବାକୁ ହିଁ ଅଛି, ଠିକ କଥା ଅଟେ। ସେହି ତିନୋଟି ଯାକ ଉଚିତ ପ୍ରକାର ଆଚରଣ ଗୁଡିକୁ ନିଶ୍ଚିତ ରୂପେ ସମ୍ପନ୍ନ କରିବାକୁ ହିଁ ଅଛି। ଏହାକୁ କଦାପି ଭ୍ରାନ୍ତିପୂର୍ଣ୍ଣ ବ୍ୟାଖ୍ୟା କରିବା ଉଚିତ ନୁହେଁ, କିମ୍ବା ଏହାକୁ ଅପାତ୍ରରେ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଭ୍ରାନ୍ତିପୂର୍ଣ୍ଣ ବ୍ୟାଖ୍ୟା କରିବାକୁ କିମ୍ବା ଏହାର ସ୍ଥାନବିଚ୍ୟୁତ ହଟାଇବାକୁ ଉଚିତ ବିଷୟ ନୁହେଁ। ଏହା ଯେପରି ଧରଣ ହୋଇ ରହିଥିଲା ବୋଲି ଈଶ୍ୱର କହିଥିଲେ, ଠିକ ସେହିପରି ଧରଣରେ ନିର୍ଭୁଲ ହୋଇ ଏହାକୁ ରହିବାକୁ ହିଁ ଅଛି। ଜଗତର ନିମନ୍ତେ ଏହା ନିଗୁଢ ତତ୍ତ୍ୱ ସମ୍ବଳିତ ଏକ ପୁସ୍ତକ, ଏହା ଯେ ନିଗୁଢ ତତ୍ତ୍ୱ ସମ୍ବଳିତ ଏକ ପୁସ୍ତକ ଅଟେ ଏପରି ତ ଲୋକମାନେ ବିଶ୍ୱାସ କରିଥାନ୍ତି। ସହର ମଧ୍ୟରେ କେହି ଜଣେ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ମୁଁ ଏକଦା କଥାବାର୍ତ୍ତା କରୁଥିଲି, ଯିଏକି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଏକ ବିଶିଷ୍ଟ ସ୍ଥାନକୁ ଅଧିକାର କରି ରହିଥିଲେ। ଆଉ ସେ କହିଥିଲେ, ଏକଦା ରାତ୍ରିକାଳରେ ମୁଁ ପ୍ରକାଶିତ ବାକ୍ୟ ପୁସ୍ତକକୁ ପାଠ କରିବାକୁ ଚେଷ୍ଟା କରିଥିଲି। କହିଥିଲେ, ସମ୍ଭବତଃ ଜୋହନ ତୀବ୍ର ନିଶାଯୁକ୍ତ ସୁରାକୁ ପାନ କରିଥିଲେ, ଆଉ ସେହି ରାତ୍ରିରେ ସ୍ୱପ୍ନଟିଏ ଦେଖିଥିଲେ। ତଥାପି ଦେଖନ୍ତୁ, ନିଗୁଢ ତତ୍ତ୍ୱରେ ସମ୍ବଳିତ ଏହା ଏକ ପୁସ୍ତକ ଅଟେ। ତଥାପି ଜଣେ ଯୋଗ୍ୟ ବିଶ୍ୱାସ ନିମନ୍ତେ ଏହା ତ ଈଶ୍ୱରଙ୍କ ସେପରି ଏକ ଯୋଗ୍ୟ ପ୍ରକାଶନ ଅଟେ, ଯାହାକି ଆମମାନେ ବାସ କରି ରହିଥିବା ଯୁଗଟେ ମଧ୍ୟରେ ପ୍ରକାଶିତ କରାଯାଇଅଛି। ସେ ଏପରି କହିଥିଲେ, ମୋର ବାକ୍ୟ ତାହା ତ ଆତ୍ମା ଓ ଜୀବନ ଅଟେ। ଏହାକୁ ଯୀଶୁ କହିଥିଲେ। ପୁନଶ୍ଚ ବାକ୍ୟଟି ସେହି ବୀଜ ଅଟେ ଯାହାକୁ ଜଣେ ବିମାଣି ବୁଣିଥିଲେ, ଆଉ ତାହା ଯେ ସତ୍ୟ କଥା ଅଟେ ଏହାକୁ ଆମମାନେ ଜାଣୁ। ଏହା ତ ବାକ୍ୟ ରୂପରେ ହିଁ ଈଶ୍ୱର ଅଟନ୍ତି, ଆଉ କେବଳ ତାଙ୍କରି ଦ୍ୱାରା ହିଁ ବ୍ୟାଖ୍ୟା କରାଯାଇପାରେ। ଈଶ୍ୱରଙ୍କର ବିଚାର ବୁଦ୍ଧିକୁ ବ୍ୟାଖ୍ୟା କରିବା ନିମନ୍ତେ ମନୁଷ୍ୟର ମସ୍ତିଷ୍କଟି କଦାପି ଯୋଗ୍ୟବନ୍ତ ନୁହେଁ। ଏକ ସୀମିତ ଧରଣର କ୍ଷୁଦ୍ର ମସ୍ତିଷ୍କଟି ଅସୀମିତଙ୍କର ବିଚାର ବୁଦ୍ଧିକୁ କିପରି ଭାବେ ବ୍ୟାଖ୍ୟା କରିବାକୁ ଯୋଗ୍ୟ ହୋଇପାରେ, ଯେତେବେଳେ କି ଆମମାନେ ପରସ୍ପରର ବିଚାର ବୁଦ୍ଧି ଗୁଡ଼ିକୁ ସୁଦ୍ଧା ବ୍ୟାଖ୍ୟା କରିବାକୁ ଯୋଗ୍ୟ ହୋଇପାରିନଥାଉ। ଆଉ ଆପଣମାନେ ଧ୍ୟାନ ଦିଅନ୍ତୁ, ଏହାକୁ ବ୍ୟାଖ୍ୟା କରିବା ନିମନ୍ତେ କେବଳ ସେ ହିଁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ଅଟନ୍ତି, ଆଉ ସେ ଯାହାଠାରେ ଇଚ୍ଛା କରିଥାନ୍ତି ତାହା ନିକଟରେ ସେ ଏହାକୁ ବ୍ୟାଖ୍ୟା କରି କହିଥାନ୍ତି। ସେ ତ ସେପରି କଦାପି କହିନଥିଲେ ପୁରାତନ ଯୁଗର ମନୁଷ୍ୟଗଣ, ସେମାନେ ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ କାଳରେ ସେପରି ଭାବରେ ପୃଥିବୀର ଏକ ପ୍ରାନ୍ତରୁ ନେଇ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଏହାକୁ ଗଚ୍ଛିତ କରି ରଖିଥିଲେ। ମାତ୍ର ଏପରି କୁହାଯାଇଥିଲା ଯେ ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଆପଣାକୁ ନିଜର ଭାବବାଦୀମାନଙ୍କ ନିକଟରେ ପ୍ରକାଶ କରିଥିଲେ। ଧ୍ୟାନ ଦିଅନ୍ତି ତ, ଆଉ ଏହାକୁ ଧ୍ୟାନ ଦିଅନ୍ତୁ ଯେ ଯାହା ନିକଟରେ ଏହାକୁ ପ୍ରକାଶ କରିବାକୁ ଇଚ୍ଛା କରିଥାନ୍ତି, ଆଉ ସେ ତାହାକୁ ଏପରି ଭାବରେ ଆକାର ପ୍ରଦାନ କରିଥାନ୍ତି ଯେ ସେ ସ୍ୱୟଂରୁ ଶାସ୍ତ୍ର ମଧ୍ୟରେ ଆପଣଙ୍କୁ ଗୁପ୍ତ କରି ରଖିଥାନ୍ତି, ଆଉ ସେଠାରେ ରହିଥିବା ଈଶ୍ୱର ତତ୍ତ୍ୱବିତ୍ ମାନଙ୍କ ନିମନ୍ତେ ସେପରି ସେ କରିଥାନ୍ତି। ଓହୋ, କିମ୍ବା ଆଶ୍ଚର୍ଯ୍ୟ, ସେ ତ ଆପଣଙ୍କୁ କେବଳ ଗୁପ୍ତ କରି ରଖିପାରିଥାନ୍ତି, ଧର୍ମଶାସ୍ତ୍ରଟିରେ ମଧ୍ୟରେ ସ୍ଥିରତା ପ୍ରଦାନ ରଖିପାରିଥାନ୍ତି, ଆଉ ଦୀର୍ଘ ଦିନ ଧରି ଆପଣମାନେ ତାହା ଉପରେ ଧ୍ୟାନ କରି ରହିଥିଲେ ସୁଦ୍ଧା ଏହାକୁ କଦାପି ବୁଝିପାରିନଥାନ୍ତି, ସମ୍ପୂର୍ଣ୍ଣ ଜୀବନକୁ ଏଥିପାଇଁ ବିତାଇ ଦେଇଥାନ୍ତି, ଆଉ ତଥାପି ଏହାକୁ ବୁଝିପାରିନଥାନ୍ତି। ସେହି ସ୍ଥାନରେ ଥାଇ ସେ ଆପଣଙ୍କୁ ତଥାପି ଗୁପ୍ତ କରି ରଖିଥାନ୍ତି, ଆଉ ଦୟାପୂର୍ବକ ପ୍ରତ୍ୟେକ ସ୍ଥାନରେ ଏହାକୁ ହୃଦୟ ମଧ୍ୟସ୍ଥ ସ୍ଥାନକୁ ବ୍ୟତିବ୍ୟସ୍ତ କରି ପକାଇବାକୁ ଦିଅନ୍ତୁ। ଅର୍ଥାତ୍ ସେହି ଈଶ୍ୱର ଯିଏକି ବାକ୍ୟ ମଧ୍ୟରେ ଅଛନ୍ତି, ଆଉ ସେହିପରି ଭାବରେ ସେ ଆପଣଙ୍କୁ ବାକ୍ୟ ମଧ୍ୟରେ ଗୁପ୍ତ କରି ରଖିପାରନ୍ତି, ଆଉ ସେହିପରି ଏହି ଯୋଗ୍ୟ ଈଶ୍ୱର ନାହାନ୍ତି, କିମ୍ବା ସେପରି କୌଣସି ଯୋଗ୍ୟ ଧର୍ମ ବିଦ୍ୟାଳୟଟିଏ ରହିନାହିଁ ଯିଏକି ତାଙ୍କୁ ଖୋଜି ପାଇପାରେ, ଏହା ସତ୍ତ୍ୱେ ସେ ତାହାରି ମଧ୍ୟରେ ବିଦ୍ୟମାନ ଅଟନ୍ତି। ଆପଣମାନେ ପଚାରି ପାରନ୍ତି, ଭାଇ ବ୍ରହ୍ମ ତାହା କି ସତ୍ୟ କଥା ଅଟେ? ସାଧୁକୀ ମାନଙ୍କର ଏବଂ ଫାରୁସୀ ମାନଙ୍କର ସମ୍ବନ୍ଧରେ କିପରି ଧରଣ ବିଚାରଟି ରହିଥିଲା? ପ୍ରତିଟି ଯୁଗର ବିଷୟରେ କି ପ୍ରକାର ବିଷୟଟି ପରିଚିତ ହୋଇ ରହିଥିଲା? ନିଶ୍ଚିତ ରୂପେ ସେ ତ ଏହାକୁ ସମ୍ପନ୍ନ କରିଅଛନ୍ତି, ସେ ତ ପ୍ରତିଟି ଯୁଗରେ ତଦ୍ରୁପ କରିଅଛନ୍ତି, ଆଉ ତାହାକୁ ଆମ୍ଭେମାନେ ଏତେ ବିଚାର କରି ଦେଖିବା। ନୋହଙ୍କ ସମୟର ଜଗତଟିର ଅବସ୍ଥା ବିଷୟରେ ଆସନ୍ତୁ ବିଚାର କରି ଦେଖିବା। ଖୁବ୍ ଚତୁର ବିଦ୍ୟା ବୁଦ୍ଧିରେ ନିପୁଣ ଜଗତରେ ଥିଲା, ଆଉ ସେ କିପରି ଭାବରେ ଆପଣଙ୍କୁ ନିଜର ବାକ୍ୟ ମଧ୍ୟରେ ସେତେବେଳେ ଲୁକାୟିତ କରି ରଖିଥିଲେ? ମୂଷାଙ୍କ ଦିନମାନଙ୍କରେ ସୁଦ୍ଧା ସେ କିପରି ଭାବରେ ଆପଣଙ୍କୁ ଗୁପ୍ତ ଭାବେ ରଖିଥିଲେ। ଏଲିଅଙ୍କ ଦିନ ଗୁଡିକରେ ସୁଦ୍ଧା ସେ କିପରି ଭାବରେ ଆପଣଙ୍କୁ ଗୁପ୍ତ କରି ରଖିଥିଲେ। ଯୀଶୁଙ୍କର ଦିନ ମାନଙ୍କରେ ସୁଦ୍ଧା ସେ କିପରି ଭାବରେ ଆପଣଙ୍କୁ ଗୁପ୍ତ ଭାବେ ରଖିଥିଲେ। ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାଙ୍କ ନିଜ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ। ବୁଝିଲେ ତ, ସେ ସମୟରେ ପୃଥିବୀ ପୃଷ୍ଠରେ ରହିଥିବା ଚତୁର ବିଦ୍ୱାନ ବ୍ୟକ୍ତିମାନଙ୍କ ଠାରୁ ସେ ଆପଣଙ୍କୁ ଗୁପ୍ତ କରି ରଖିଥିଲେ। ଆପଣମାନେ ତେପରି କହିଥାନ୍ତି, ତଥାପି ଏହି ଜଣକ ତ ଅଧ୍ୟାପକ ହୋଲି ଫାଦର ଅମୁକ ଅଟନ୍ତି, ସେ ଯେ କିଏ ଅଟନ୍ତି ତାଙ୍କୁ ମୁଁ ଭୃକ୍ଷେପ କରିନଥାଏ, କାରଣ ତାଙ୍କ ଠାରୁ ଈଶ୍ୱର ଆପଣଙ୍କୁ ଗୁପ୍ତ କରି ରଖିଥାନ୍ତି। ଆଉ ସେପରି ଧରଣର ଶିଶୁମାନଙ୍କ ପ୍ରତି ସେ ଆପଣଙ୍କୁ ପ୍ରକାଶିତ କରିବେ, ଯେଉଁମାନେ କି ଶିକ୍ଷା ଗ୍ରହଣ କରିବେ। ଦେଖନ୍ତୁ, ଈଶ୍ୱରଙ୍କ ନିକଟରେ ଅବୋଧ ସନ୍ତାନଗଣ, ସେମାନେ ହିଁ ପୂର୍ବରୁ ନିରୂପିତ ହୋଇସାରିଥିବା ବିଜଟି ଅଟନ୍ତି। ଚିନ୍ତା କରନ୍ତୁ, ସର୍ବଶକ୍ତିମାନ ପରମେଶ୍ୱର ନିଜସ୍ୱ ବାକ୍ୟଟି ମଧ୍ୟରେ ଅବିଚଳିତ ହୋଇ ରହିଅଛନ୍ତି। ଏହି ବର୍ତ୍ତମାନ ଯୁଗରେ ଚତୁର ବ୍ୟକ୍ତିମାନଙ୍କୁ ଏବଂ ବିଦ୍ୱାନମାନଙ୍କୁ ଅନ୍ଧ କରିଦେଇଅଛନ୍ତି, ଆଉ ସେମାନେ ଏହାକୁ ଦେଖିନଥାନ୍ତି। ଏହା ଯେ ବିଧର୍ମୀମାନଙ୍କ ଏକ ଦଳ ଅଟେ, ସେମାନେ କେବଳ ଏତିକି ହିଁ ଚିନ୍ତା କରିଥାନ୍ତି। ସେମାନେ ଯେ ସମସ୍ତେ ବିଧର୍ମୀ ଅଟନ୍ତି ସେପରି ତ କହିଥାନ୍ତି। ସେଠାରେ ସୁସ୍ଥିର ଭାବେ ରହି ଆପଣଙ୍କୁ ସେ ଲୁକାୟିତ କରି ରଖିଅଛନ୍ତି। ତାଙ୍କ ସେପରି ଧରଣ ବିଷୟ ପ୍ରତି ଲକ୍ଷ୍ୟ କରନ୍ତୁ, ଅର୍ଥାତ୍ ପେଣ୍ଟିକଷ୍ଟ ମାନଙ୍କ ପ୍ରତି, ବ୍ୟାପ୍ଟିଷ୍ଟ ମାନଙ୍କ ପ୍ରତି, ମେଥଡିଷ୍ଟ ମାନଙ୍କ ପ୍ରତି, ପ୍ରେସବିଟେରିଆନ ମାନଙ୍କ ପ୍ରତି ସେ ଯେ ସେପରି କହିଅଛନ୍ତି, ଏହାକୁ ଧ୍ୟାନ ଦିଅନ୍ତୁ। ଆପଣମାନେ ଠିକ ରୂପେ ସର୍ବସାଧାରଣ ନିକଟରେ ପ୍ରକାଶିତ କରିଥାନ୍ତି ଏବଂ ବିଭିନ୍ନ ଧରଣର ଘଟଣା ଗୁଡିକୁ ସୁଦ୍ଧା ପ୍ରଦର୍ଶନ କରାଇ ଅଛନ୍ତି, ଏପରିକି ସମ୍ବାଦପତ୍ର ଗୁଡିକ ମଧ୍ୟ ପ୍ରକାଶନ କରୁଅଛନ୍ତି, ଆଉ ସେପରି ଧରଣର ଅନ୍ୟାନ୍ୟ ଘଟଣା ଗୁଡିକ ମଧ୍ୟ ଦେଖାଇଅଛନ୍ତି, ତଥାପି ସେମାନେ ଏହାକୁ ଦେଖିବାରେ ଅକ୍ଷମ ଅଟନ୍ତି। ଆହେ ଆମମାନଙ୍କ ପରମେଶ୍ୱର, ସେ କିପରି ମହାନ ଅଟନ୍ତି! ସେ ଯାହା ନିକଟରେ ଇଚ୍ଛା କରିଥାନ୍ତି ତାହାଠାରେ ଆପଣଙ୍କୁ ପ୍ରକାଶିତ କରୁଅଛନ୍ତି। ଆରେ ହେ, ଆପଣ ତେପରି କହିଥାନ୍ତି ଯେ ଭାଇ ଜୋନିସ କିମ୍ବା ଭାଇ ଅମୁକ ଓ ଅମୁକ ସେ ତ ଜଣେ ପୁରୁଖା ବ୍ୟକ୍ତି ଅଟନ୍ତି, ସେୟାକୁ ବୁଝିପାରିବେ। ଆରେ ବା, ସେପରି ତ ନୁହେଁ, ସେ ଯାହା ନିକଟରେ ଇଚ୍ଛା କରିଥାନ୍ତି ତାହାଠାରେ ସେ ତାହାକୁ ପ୍ରକାଶିତ କରିଥାନ୍ତି। କହିଥାନ୍ତି ମୋର ପ୍ରକ୍ରିୟାକୁ ବୁଝିନଥାନ୍ତି, ଆଉ ତଥାପି ସେ ଜଣେ ଖ୍ରୀଷ୍ଟିଆନ ମହିଳା ଅଟନ୍ତି, ସେ ଯାହାଠାରେ ଇଚ୍ଛା କରିଥାନ୍ତି ତାହାଠାରେ ଏହାକୁ ପ୍ରକାଶିତ କରିଥାନ୍ତି। ଆଚ୍ଛା, ମୋର ପାଳକ ସେ ତ ଜଣେ ବିଦ୍ୱାନ ବ୍ୟକ୍ତି ଅଟନ୍ତି, ତାହା ତ ସତ୍ୟ କଥା ଅଟେ, ତଥାପି ସେ ଯାହାକୁ ଇଚ୍ଛା କରିଥାନ୍ତି ତାହାଠାରେ ସେ ଏହାକୁ ପ୍ରକାଶିତ କରିଥାନ୍ତି। ଯାହା ପ୍ରକାଶିତ ହୋଇସାରିଅଛି ତାହାରି ସହିତ ଏହାକୁ ସଂଶୋଧିତ କରନ୍ତୁ, ଯାହା କିଛି ଘଟଣା ଘଟୁଅଛି ତାହାରି ସହିତ ଏହାକୁ ପରୀକ୍ଷା କରି ଦେଖନ୍ତୁ, ତେବେ ଯାଇ ଆପଣମାନେ ସକ୍ଷମ ହେବେ, ଆପଣମାନେ ନିର୍ଭୁଲ ରୂପେ ବୁଝିବେ। ତେବେ ଆମମାନେ ଧ୍ୟାନ ଦେଇଥାଉ ଯେ ଏହା ତାହାକୁ ଈଶ୍ୱରଙ୍କ ବାକ୍ୟ ବୋଲି ପରିଚିତ କରାଇଥାଏ, ମାତ୍ର ମନୁଷ୍ୟ ପୁସ୍ତକ ରୂପେ କଦାପି ପରିଚିତ କରାଇ ନଥାଏ। ମନୁଷ୍ୟ ଦ୍ୱାରା ରଚିତ ପୁସ୍ତକଟିଏ ହୋଇଥାନ୍ତା, ବର୍ତ୍ତମାନ ଏହା ଆପଣାରୁ ନିଜକୁ କିପରି ଭାବରେ ପ୍ରକଟ କରିଥାଏ ଆସନ୍ତୁ ତାହାକୁ ଏତେବେଳେ ଦେଖିବା। ଯିଏକି ଏହାକୁ ଲେଖିଥିଲେ ତାଙ୍କରି ପ୍ରେରଣା ଦ୍ୱାରା ଏହା କିପରି ଭାବରେ ମନୁଷ୍ୟର ପାପକୁ ଯେ ଖୋଲି ଦେଇଥାଏ ତାହାକୁ ଲକ୍ଷ୍ୟ କରନ୍ତୁ। ସେ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରନ୍ତୁ ଯିଏକି ସେପରି ଦିନମାନଙ୍କରେ ବାସ କରି ରହିଥିଲେ। ଉଦାହରଣ ସ୍ୱରୂପ ଅବ୍ରାହମଙ୍କୁ ନିଅନ୍ତୁ, ସେ ବିଶ୍ୱାସୀ ମାନଙ୍କର ପିତା ବୋଲି ଆହୁତ ହୋଇଥିଲେ। ଏହା କିପରି ଭାବରେ ସମ୍ଭବ ହୋଇଥିଲା ତାହାକୁ ଧ୍ୟାନ ଦିଅନ୍ତୁ। ଅବ୍ରାହମ ଯେ ଏହି ପୁସ୍ତକଟିକୁ ସମ୍ଭବତଃ ଆପଣ ଲେଖିଥିବେ ଏପରି ଆପଣମାନେ ବିଚାର କରନ୍ତି କି? ଆପଣ ଭୟାର୍ଥ ଅବସ୍ଥାର ବିଷୟରେ ସେ ଯେ ସେପରି ଲେଖିଥିବେ ଏପରି ଆପଣ ଚିନ୍ତା କରନ୍ତି କି? ସେ ଯେପରି ଭାବରେ ମିଥ୍ୟା କଥାଟିଏ କହିଥିଲେ, ଆଉ ଯିଏ ତାଙ୍କ ପତ୍ନୀ ଥିଲେ ତାଙ୍କୁ ଆପଣଙ୍କର ଭଗ୍ନୀ ବୋଲି କହିଥିଲେ, ସେଦିନ ପାତକାଳରେ ରାଜାଙ୍କ ସମ୍ମୁଖରେ ସେପରି କହିଥିଲେ, ସେ ଯେ ଆପଣ ମିଥ୍ୟାବାଦୀ ଆଚରଣ ବିଷୟରେ ଲେଖିଥିବେ ଏପରି ଆପଣ ମାନେ ଚିନ୍ତା କରନ୍ତି କି? ସେ ଯେ ପ୍ରକାର ଆପଦପୂର୍ଣ୍ଣ କାର୍ଯ୍ୟଗୁଡିକୁ କରିଥିଲେ ସେଗୁଡିକ ବିଷୟରେ ସେ ନିଜେ ଲେଖିଥିବେ କି? ସେ ତ ନିଶ୍ଚିତ ରୂପେ ସେପରି ଏକ କାର୍ଯ୍ୟକୁ କରିନଥିବେ। ଆପଣଙ୍କର ଠକାମି ଆଚରଣ ବିଷୟରେ ଯାକୁବ କିପରି ଧରଣ ଥିଲେ? ଜଣେ ପୋଖର ପ୍ରତାରକ ରୂପେ ଯେପରିକି ଯାକୁବ ଥିଲେ। ଆପଣଙ୍କର ଅନ୍ୟ ଜଣେ ଏବ୍ରିୟ ଭାଇଙ୍କ ବିଷୟରେ ଲେଖିଥିବେ କି? ତାଙ୍କରି ନାମର ସନ୍ତି ସମସ୍ତ ଇସ୍ରାଏଲୀ ବଂଶ ପରିଚିତ ହେବାକୁ ଥିଲେ, ଆଉ ସମସ୍ତ ରାଷ୍ଟ୍ରର ଆଦି ପିତାଙ୍କ ବିଷୟରେ ଯେ ସେପରି ପ୍ରତାରକ ଥିଲେ ଏପରି ଏକ ବିଷୟକୁ ସେ ଲେଖିପାରିଥିବେ କି? ଯାକୁବଙ୍କ ଔରସରୁ ପିତାମହଗଣ ପରିଚୟକୁ ଆସିଥିଲେ, ଆଉ ପିତାମହ ମାନଙ୍କ ମଧ୍ୟରୁ ବଂଶଧରମାନେ ପରିଚୟକୁ ଆସିଥିଲେ, ଆଉ ସେମାନଙ୍କର ମୂଳ ପୁରୁଷ ଯିଏ ଥିଲେ ବାଇବଲ ତାଙ୍କୁ ଜଣେ ପ୍ରତାକ ରୂପେ ପ୍ରଦର୍ଶନ କରିଥାଏ। ତାହା ସତ୍ୟ କଥା ଅଟେ ନା? ମନୁଷ୍ୟ ଆପଣଙ୍କ ବିଷୟରେ ଏହାକୁ ସମ୍ଭବତଃ ସେପରି ଭାବେ ଲେଖିଥିବେ, ଏପରି ଆପଣ ବିଚାର କରିଥାନ୍ତି କି? ଆଜ୍ଞା, ସେପରି ନୁହେଁ। ଏହି ଜଗତ ପୃଷ୍ଠରେ ପୂର୍ବେ କଦାପି ପାଇନଥିବା ଯେପରି ଜଣେ ମହାନ ରାଜାଙ୍କୁ ସେମାନେ ଯେ ପାଇଥିଲେ, ସେପରି ଜଣେ ବ୍ୟକ୍ତି ଦାଉଦ ଯିଏକି ନିଜସ୍ୱରୁ ବ୍ୟଭିଚାର ଜନିତ କର୍ମ କରିଥିଲେ, ସେ ନିଜରୁ ଆପଣ ବିଷୟରେ କିପରି ଲେଖିପାରିଥିଲେ? ସେମାନଙ୍କ ଜଣେ ବିନମ୍ର ଧରଣର ରାଜା ଯେ ବ୍ୟଭିଚାରି ଥିଲେ, ଏପରି ଏକ ବିଷୟକୁ ସେ କାଳ ଜିହୁଦୀଗଣ କଦାପି ଲେଖିପାରିଥିଲେ କି? ଓହୋ, ଆମମାନଙ୍କ ନିକଟରେ ଇତିହାସ ବି ଅଛି ଯେ ଜର୍ଜ ୱାଶିଂଟନ କଦାପି ଥରେ ହେଲେ ମିଥ୍ୟା କଥା କହିନଥିଲେ, ଏବଂ ସେପରି ଅନ୍ୟାନ୍ୟ ଅନେକ ଗୁଡ଼ିଏ ଘଟଣାବଳୀ ଗୁଡ଼ିକ ମଧ୍ୟ ରହିଅଛି, ସେଗୁଡ଼ିକୁ ଯେ ଇତିହାସ ରହିଅଛି, ଏପରି ଏକ ବିଷୟକୁ ଆମମାନେ କହିଥାଉ। ମାତ୍ର ଏହି ଜଣଙ୍କ ତ ବାଇବଲ ମଧ୍ୟସ୍ଥ ଜଣେ ବ୍ୟକ୍ତି ଅଟନ୍ତି, ଆଉ ସେହି ବ୍ୟକ୍ତି ଦାଉଦ ସେ ଯେ ଜଣେ ବ୍ୟଭିଚାରିଥିଲେ ଏପରି ମଧ୍ୟ କୁହାଯାଇଥିଲା, ଆଉ ତାହା ହିଁ ସେ ଥିଲେ। ଇସ୍ରାଏଲ ଜାତିର ଜଣେ ରାଜା ସେ ଜଣେ ବ୍ୟଭିଚାରିଥିଲେ ଯାହାଙ୍କୁ ଏକ ପୁତ୍ର ରୂପେ ପରିଚିତ ହେବାକୁ ଥିଲା, କିମ୍ବା ଯୀଶୁଙ୍କୁ ଦାଉଦଙ୍କ ସନ୍ତାନ ବୋଲି ପରିଚିତ ହେବାକୁ ଥିଲା, ସେହି ଯୋଗ୍ୟ ପ୍ରଧାନ ପ୍ରସ୍ତରଟି। ଆଉ ସେହି ଶାରୀରିକ ଭାବେ ତାଙ୍କ ପିତା ସେ ଜଣେ ବ୍ୟଭିଚାରିଥିଲେ, ସେପରି ଏକ ପୁସ୍ତକକୁ ଯିହୁଦୀମାନେ କଦାପି ଲେଖିନଥିବେ। କେହି ଜଣେ ବ୍ୟକ୍ତି ସ୍ୱୟଂରୁ ଆପଣା ବିଷୟରେ ଯେପରି ଲେଖିପାରନ୍ତି ନା ପାରନ୍ତି କି? ନିଶ୍ଚିତ ରୂପେ କଦାପି ନୁହେଁ। ସେହି ଗର୍ବୀ ଅହଙ୍କାରୀ ଇସ୍ରାଏଲ ରାଷ୍ଟ୍ର ବିଷୟରେ ତାହା କିପରି ଧରଣ ହୋଇପାରିଥାନ୍ତା, ସେମାନେ ଯେ କିପରି ଭାବରେ ଅହଙ୍କାରୀ ଥିଲେ ସେ ବିଷୟଟି ଆପଣମାନଙ୍କୁ ଜଣା ଅଛି। ସେହି ଇସ୍ରାଏଲ ଭଳି ଅହଙ୍କାରୀ ରାଷ୍ଟ୍ରଟି ସେମାନେ ଆପଣାର ମୂର୍ତ୍ତିପୂଜା ଜନିତ କାର୍ଯ୍ୟଟିର ସମ୍ବନ୍ଧରେ ଲେଖିଥିଲେ, ସେମାନଙ୍କ ଈଶ୍ୱର ବିରୁଦ୍ଧରେ ଆପଣମାନଙ୍କର ବିଦ୍ରୋହ ଆଚରଣ ବିଷୟରେ ଲେଖିଥିଲେ କି? ସେପରି ଘୃଣ୍ୟ ଦୂଷିତ ଆଚରଣ ଗୁଡ଼ିକୁ ଯାହାକି ସେମାନେ କରିଥିଲେ, ସେପରି ବ୍ୟବହାର ବିରୁଦ୍ଧରେ ଉଠି ତା ବିଷୟରେ ଲେଖିଥିଲେ। ପୁଣି ସେଗୁଡ଼ିକୁ ଏକ ଧର୍ମପୁସ୍ତକ ଲେଖିଥିଲେ କି? ସେମାନେ ନିଶ୍ଚିତ ରୂପେ ସେଗୁଡ଼ିକୁ ଲୁଚାଇ କରି ରଖିଥାନ୍ତେ। ସେମାନେ ନିଶ୍ଚିତ ରୂପେ ସେମାନଙ୍କର ଉତ୍ତମ ଆଚରଣ ଗୁଡ଼ିକ ବିଷୟକୁ ଉଲ୍ଲେଖ କରିଥାନ୍ତେ। ତଥାପି ଏହି ବାଇବଲଟି କଣ ଯେ ଉଚିତ ଏବଂ କଣ ଯେ ଅନୁଚିତ ସେ ବିଷୟରେ ପ୍ରକାଶ କରି କହିଥାଏ। ଏହା ସେପରି ଅଟେ ଯେ କେହି ବ୍ୟକ୍ତି ଜାଣନ୍ତି ଯେ ଆପଣମାନଙ୍କର ଅସାଧୁତାର ବିଷୟରେ, ଅପବିତ୍ରତାର ବିଷୟରେ, ମୂର୍ତ୍ତିପୂଜକ ଆଚରଣ ବିଷୟରେ ଏବଂ ପରାଜୟ ବିଷୟରେ ଏବଂ ଅନ୍ୟାନ୍ୟ ସକଳ ପ୍ରକାରର ଅଧମତା ଗୁଡ଼ିକର ବିଷୟରେ ଯାହାକି ସେମାନେ କରିଥିଲେ, ସେଗୁଡ଼ିକୁ ଯେହେତୁମାନେ କୌଣସି ପ୍ରକାର ସେପରି ଏକ ପୁସ୍ତକ ମଧ୍ୟରେ କଦାପି ଲେଖିନଥାନ୍ତେ। ସେମାନେ ସେପରି ଆଚରଣ ଗୁଡ଼ିକ ବିଷୟକୁ କଦାପି ଲେଖିନଥାନ୍ତେ। ଓହୋ, କଦାପି ନୁହେଁ। ତେବେ କିଏ ଏହାକୁ ଲେଖିଥିଲେ? ଦ୍ୱିତୀୟ ଏକ ଅଧ୍ୟାୟର ଏକ ପଦରେ ବାଇବଲ କହିଥାଏ ଯେ ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରରେ ଭାବାଦୀମାନଙ୍କ ଦ୍ୱାରା ପିତୃପୁରୁଷ ମାନଙ୍କୁ କଥା କହିଥିଲେ। ତେବେ ତ ଏହାର ଲେଖକଗଣ ତ ଆଉ ଭାବାଦୀଗଣ ନଥିଲେ, ତାହା ତ ମରଣଶୀଳ ମନୁଷ୍ୟ ମଧ୍ୟ ନଥିଲା, ତାହା ତ ଈଶ୍ୱର ଥିଲେ। ପୁରା କାଳରେ ଭାବାଦୀଗଣ ନଥିଲେ, ମାତ୍ର ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରରେ ଭାବବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏଠାରେ ମୁଁ ସାଂଶଟିଏ ଲେଖିକି ରଖିଅଛି, ଏହା ଯେ କିପରି ଅଟେ ସେ ବିଷୟରେ ମୁଁ କିଛି ହେଲେ ଜାଣେ ନାହିଁ, ମୁଁ ଏହାକୁ ଉଦ୍ଧୃତ କରି ରଖିବାକୁ ପାରିନାହିଁ। ସାଧାରଣତଃ ଏଗୁଡ଼ିକର ବିଷୟରେ ମୁଁ ଯେତେବେଳେ ଉଦ୍ଧୃତ କରି ସେମାନଙ୍କୁ କହିଥାଏ, ସେତେବେଳେ ଧର୍ମଶାସ୍ତ୍ର ଆଡ଼କୁ ଦୃଷ୍ଟିପାତ କରି ମୁଁ ସେମାନେ ସେପରି କହିଥାଏ। କେବଳ କିଛି ସମୟ ନିମନ୍ତେ ମୁଁ ତାକୁ ଖୋଜିକରି ଦେଖିବା ନିମନ୍ତେ ପ୍ରୟାସ କରୁଅଛି, ଆଉ ସେଥିପାଇଁ ଆପଣମାନେ ଯଦି ମୋତେ କ୍ଷମା କରିଦେବେ, ତାହା ଦ୍ୱିତୀୟ ତିମୋଥି 3:16 ପଦ୍ଧତି ଅଟେ। ମୁଁ ଯେ ତାହାକୁ ମନେ ପକାଇ ପାରିବି ସେପରି ଏକ ଚିନ୍ତାକୁ ମୁଁ କରିଥିଲି, ମାତ୍ର ଏଥିପାଇଁ ମୁଁ ଦୁଃଖିତ ଅଟେ। ଏହା ଯେ କି ପ୍ରକାର ଧରଣର ପଦ୍ଧତି ଅଟେ ତାହାକୁ ପାଇବା ନିମନ୍ତେ ମୁଁ କିଛି କ୍ଷଣ ନିମନ୍ତେ କେବଳ ନୀରବ ରହିବି। ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରରେ ଭାବାଦୀମାନଙ୍କ ଦ୍ୱାରା ପିତୃପୁରୁଷ ମାନଙ୍କୁ କଥା କହିଥିଲେ। ଆଉ 2 ତିମୋଥି 3:16 ପଦଟି ଯେ କଣ କହିଥାଏ, ଆସୁ ଆମେ ତାହାକୁ ଏତେବେଳେ ଦେଖିବା। ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣା ଦ୍ୱାରା ହୋଇଅଛି। ହଁ, ପ୍ରେରଣା ଦ୍ୱାରା, ଭାବାଦୀମାନଙ୍କ ଦ୍ୱାରା କି ନୁହେଁ, ଈଶ୍ୱରଙ୍କର କଣ ପ୍ରେରଣା ଦ୍ୱାରା ଦତ୍ତ ହୋଇଅଛି। ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ତେବେ ତ ଉତ୍ତମ କଥା ଅଟେ। ସମସ୍ତ ଧର୍ମଶାସ୍ତ୍ର ପ୍ରେରଣା ଦ୍ୱାରା ଲିଖିତ ହୋଇଅଛି। ଏହି ଜଗତ ପୃଷ୍ଠରେ ଥାଇ ଯୀଶୁ କହିଥିଲେ ଯେ ଆକାଶ ଓ ପୃଥିବୀ ଲୋପ ପାଇଯିବ, ତଥାପି ତାଙ୍କର ବାକ୍ୟ ଲୋପ ପାଇବ ନାହିଁ। ସେ କହିଥିଲେ ଶାସ୍ତ୍ରର ସବୁକିଛି ବାକ୍ୟକୁ ଅବଶ୍ୟ ସଫଳ ହେବାକୁ ହିଁ ଅଛି। তেণুকৰি এই পুস্তকটি তো মনুষ্য দ্বারা লিখিত হইতোৱা পুস্তক নুহে, এয়া তো ঈশ্বৰৰ দ্বারা লিখিত হইতোৱা পুস্তক অটে। আপনার মন্ডলীকে পূর্বর নিরূপিত করা কার্য দ্বারা ঈশ্বর যে তাহলে মনোনীত করেছিলেন, এহাকু আমরা জানু তাঁর স্থানটির দ্বারা, তাঁর ভাবাদী মানক দ্বারা এবং এর সম্পর্ক রয়েছে অন্যান্য বিষয়গুলিক দ্বারা সেসেপরি করেছিলেন। আপনার পূর্ব জ্ঞান অনুসারে সে নিজের ভাববাদী মানুষ নিরূপণ করেছিলেন। আর যুগটি যেতবে উপস্থিত হয়েছিল সে নির্দিষ্ট সময়ের তাঁর ভাববাদী উপস্থিত হওয়ার নিমন্তে সে যোজনাটি সম্পন্ন করেছিলেন। আর সে তাঁর দ্বারা বাইবল যেপর ভাব লিখিলে ঠিক তদ্রুষে সে ভাববাদী প্রেরণা প্রদান করেছিলেন। তবে তো কেবল ভাববাদী ব্যবহার করা দ্বারা ঈশ্বর বাইবলটি লিখিলে, যেহেতু এপরি ভাবে করা নিমন্তে তাহি তাঁর পন্থাটি রয়েছিল। তেণুকরি দেখন্তু এহা আউ বাক্যটি নুহে, তেণুকরি দেখন্তু এহা তো ঈশ্বরক বাক্যটি অটে, মাত্র মনুষ্য বাক্য নুহে। ঈশ্বর জনে ব্যক্তি অটন্তি, ঈশ্বর কথা কহি পারন্তি, ঈশ্বর আলাপ করি পারন্তি, ঈশ্বর লেখি পারন্তি। এহাকু সেপরি ভাবে সম্পন্ন করা নিমন্তে তাঁকু আদৌ আবশ্যক পড়ন থিলা, তথাপি এহাকু সেপরি ভাবে সম্পন্ন করা নিমন্তে তাহি তাঁকু মনোনীত মার্গটি অটে। সেপরি পন্থাকু অবলম্বন করে তাহাকু সম্পন্ন করা নিমন্তে এহা তাঁকর অভিপ্রায় নথিলা, তথাপি সেপরি এক পন্থাকু অবলম্বন করে তাহাকু সম্পন্ন করা নিমন্তে সে মার্গটিকে বাছি নেইছিলে। বর্তমান আপনার কহিথান্তি যে সে তাঁকর আঙ্গুলি সাহায্য লিখিলে, দশ আজ্ঞা গুলিকু আপনার চমৎকারী আঙ্গুলি দ্বারা লিখিলে। সুতরাং ঈশ্বর তো লিখিপারিছিলে, সে স্বয়ং লিখিপারন্তি, সে যদি ইচ্ছা করন্তি তবে সে সেপরি করিপারন্তি, ধ্যান দিয়ন্তি তো, তথাপি সে আপনার ভাববাদী মানক দ্বারা এহাকু লিখিবা নিমন্তে মনোনীত করিথিলে, আর সে যদি চাহিথান্তে তবে সে স্বয়ং এহাকু লিখিপারিথান্তে, বুঝলে তো। তথাপি ভাববাদী মানক দ্বারা সে এহাকু লিখিবা নিমন্তে বিবেচনা করি প্রস্তুত করিথিলা লক্ষ্য করন্তু, কারণ এহা তো তাঁকর নৈসর্গিক গুণটি থিলা যে আপনার বাক্যটিকু সেমানক মাধ্যমে ব্যক্ত করিথিলে, সেগুলিকু এক অংশ রূপে প্রস্তুত করি কিংবা আপনার এক অংশ রূপে সৃষ্টি করিথিলে, লক্ষ্য করন্তি তো। সে আপনার অঙ্গুলি সাহায্যে লিখিপারিথান্তে, সে আপনার অঙ্গুলিকে মধ্যে ব্যবহার করে আনিছিলে এবং বাবিল প্রাচীরে লিখিছিলে যে তুমে নীতিরে তৌলা যাই আছ ও উণা দেখা যাই আছ। সে আপনার অঙ্গুলি সাহায্যে লিখিছিলে। ঈশ্বর কথা কই পারন্তি, ঈশ্বর কথা কই পারন্তি বলি আপন মানে বিশ্বাস করন্তি কি? সে তো পর্বত উপরে মূসাঙ্গ সহিত কথাবার্তা করেছিলে, এক জ্বলন্তি বুদা মধ্যে থাই আলাপ করেছিলে, আপন মানে তাহাকে বিশ্বাস করন্তি কি? আজ্ঞা হ, এক কাপ্তার উপরে সে জোহনঙ্ক সহিত কথাবার্তা করেছিলে, আপন মানে তাহাকে বিশ্বাস করন্তি কি? এপরি কহিতিলে এ আম্ভর প্রিয় পুত্র যাহাঙ্ক ঠারে বাস করিবাকু আম্ভর প্রিয় পরম সন্তোষ অটে, সে তাঁক সহিত আলাপ করেছিলে। পুনি পিতর জোহন এবং জাকুবঙ্ক সাক্ষাতরে সে যীশুঙ্ক সহিত রূপান্তরিত পর্বত উপরে আলাপ করেছিলে। সে তো সে কথা কই পারন্তি, সে মুক নুহন্তি, ঈশ্বর কথাবার্তা করি পারন্তি, তেণুকরি সে রূপান্তরিত পাহাড় উপরে যীশুঙ্ক সহিত কথাবার্তা করেছিলে, আর একদল লোকঙ্ক সম্মুখরে সে যীশুঙ্ক সহিত কথাবার্তা করেছিলে, যেতবে কি লোকমানে তাহাকু মেঘ গর্জন হেলা বলি কহিছিলে, মানে তাহা তো এপরি থা ঈশ্বর যীশুঙ্ক সহিত কথাবার্তা করেছিলে। আর মাথিউ মার্ক লুক জোহন এই সবু সমাচার গুড়ির মধ্যে যীশু হি কথাবার্তা করুছন্তি, সে তো ঈশ্বর অটন্তি, তেণুকরি ঈশ্বর কথাবার্তা করি পারন্তি। একদা সে আপনার অঙ্গুলি গুড়ি ব্যবহার করে বালি উপরে লিখিলে, সে কথা কহিলে, সে প্রচার করেছিলে, সে ভাববাণী করেছিলে, আপনার সু অষ্ঠরে ঈশ্বর সেপরি করেছিলে, যেতবে সে দেহধারী হয়েছিলে এবং আম্ভ মানক মধ্যে বাস করেছিলে সেতবে ঈশ্বর সেপরি করেছিলে, ঈশ্বর মানব শরীরে দেহধারী হয়েছিলে। সে যদি লেখি পারন্তি কহি পারন্তি তবে কোন সে কোন যে করিয়াকু হব তাকে সে অন্য মানক কহি পারন্তি নাহি, নিশ্চিত রূপে সেপরি করি পারন্তি, সে সেমানক কহি পারন্তি, মনুষ্যর রবরে কহি পারন্তি, সে লেখি পারন্তি, আর কোন যে করিয়াকু হব তাকে মধ্যে দেখাই পারন্তি, সে এক করি অছন্তি। সেই হেতু ঈশ্বর পুরাতন কালে বিভিন্ন ভাগরে ও বিভিন্ন প্রকারে ভাবাদী মানক দ্বারা পিতৃপুরুষ মানক কথা কহিছিলেন, আর সেপরি কহিছিলে যে এই লিখিত বাক্যরে কহিছিলে যে যেতবেলা পর্যন্ত এহা সফল হই নাহি সেতবেলা পর্যন্ত এহার কোনসি সন্ধি অথবা বিন্দু লোপ পাইব নাহি, আর তৎপর্যায় এহা প্রগতিত হইথায়। ତତ୍ପ୍ରୟା ସଫଳ ହେବ ଯେହେତୁ କି ଏହା ପ୍ରଘଟିତ ହୋଇସାରିଅଛି। ଏହା ସେତେବେଳେ ସଫଳ ହୋଇପାରିନଥିଲା, କେବଳ ଏକ କ୍ଷୁଦ୍ର ବାକ୍ୟଟି ସ୍ୱୟଂ ଦେହଧାରୀ ହୋଇଥିଲେ। ମାତ୍ରା ଶବ୍ଦର ଅର୍ଥ ଏକ କ୍ଷୁଦ୍ର ବାକ୍ୟ ଏବଂ ବିନ୍ଦୁ ଶବ୍ଦର ଅର୍ଥ ଏକ କ୍ଷୁଦ୍ର ଚିହ୍ନଟିଏ ଅଟେ। କୌଣସି ପ୍ରକାରେ ଏକ ବିରାମର ଚିହ୍ନ, ବାକ୍ୟର ଏକ ଭାବଭଙ୍ଗୀ କିମ୍ବା ଅନ୍ୟ ଯେକୌଣସି ବିଷୟ ମଧ୍ୟ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ କଦାପି ଲୋପ ହେବ ନାହିଁ। ଏହା ତ କଦାପି ଲୋପ ହୋଇପାରେ ନାହିଁ, ଯେହେତୁ ଏହା ସ୍ୱୟଂରୁ ଈଶ୍ୱର ଅଟନ୍ତି। ଈଶ୍ୱର ମାନବ ଶରୀରରେ ପ୍ରଘଟିତ ହୋଇଥିଲେ, ଯେହେତୁ ଏହା ତ ଈଶ୍ୱର ଅକ୍ଷର ରୂପରେ ଭାବାଦୀମାନଙ୍କ ରୂପରେ ମାନବ ଶରୀରରେ ପ୍ରଘଟ ହୋଇଥିଲେ। ସେଇଥିରୁ ତାହା ତ ସେହି କାରଣଟି ଅଟେ ଯାହାର ନିମନ୍ତେ ଯୀଶୁ କହିପାରିଥିଲେ ଯେ ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା ସେମାନଙ୍କୁ ତୁମେମାନେ ଈଶ୍ୱରଗଣ ବୋଲି କହିଥିଲ। ସେହି ଭାବବାଦୀଗଣ ସେମାନେ ଯେତେବେଳେ ଈଶ୍ୱରଙ୍କ ଆତ୍ମା ଅଭିଷିକ୍ତ ହୋଇଥିଲେ ଆଉ ଈଶ୍ୱରଙ୍କ ବାକ୍ୟକୁ ଯଥାର୍ଥ ରୂପେ ଲୋକଲୋଚନକୁ ଆଣିଥିଲେ ସେତେବେଳେ ସେମାନେ ଈଶ୍ୱରଗଣ ବୋଲି ଖ୍ୟାତ ହୋଇଥିଲେ। ତାହା ତ ଈଶ୍ୱରଙ୍କ ବାକ୍ୟଟି ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଲେଖକ ଜଣକ ଯେପରି ଭାବରେ ବ୍ୟାଖ୍ୟା କରିବାକୁ ଅନୁମତି ଦେଇଥିଲେ ସେମାନେ ଠିକ୍ ସେହିପରି ଭାବରେ ଏହାକୁ ବ୍ୟାଖ୍ୟା କରିଥିଲେ। ଆଉ ଆପଣମାନେ ଏହାକୁ ଯଦି ପାଠ କରିବାକୁ ଚାହାନ୍ତି ତେବେ ତାହା ଦୁଇ ପିତରର 20 ପଦଟି ଅଟେ, ସତ୍ୟ କଥା ଅଟେ। କାରଣ ଏହା ତ ଯେଉଁ ସ୍ଥାନରେ ଈଶ୍ୱର କୌଣସି ପ୍ରକାର ବ୍ୟକ୍ତିଗତ ରୂପେ ବ୍ୟାଖ୍ୟା କରିବାର ପ୍ରଶ୍ନ ରହି ନାହିଁ, ସେ ତ ସ୍ୱୟଂରୁ ଆପଣଙ୍କର ବ୍ୟାଖ୍ୟାଟିକୁ ପ୍ରଦାନ କରିଥାନ୍ତି। ପରମେଶ୍ୱର କହିଥାନ୍ତି ଏବଂ ଏହାକୁ ବ୍ୟାଖ୍ୟା ମଧ୍ୟ କରିଥାନ୍ତି, ସ୍ୱୟଂରୁ ସେପରି କରିଥାନ୍ତି। ତତ୍ପରେ ଯାହାକୁ ଇଚ୍ଛା କରିଥାନ୍ତି ତାହାଠାରେ ଏହାକୁ ପ୍ରକାଶ କରିଥାନ୍ତି, ଅନ୍ୟମାନଙ୍କ ପ୍ରତି ଏହା ଗୁପ୍ତ କରି ରଖିଥାନ୍ତି। ଯେତେବେଳେ ପର୍ଯ୍ୟନ୍ତ ସେ ଇଚ୍ଛା କରିନଥାନ୍ତି ତାଙ୍କୁ କୌଣସି ବ୍ୟକ୍ତି ନିକଟରେ ଏହାକୁ ପ୍ରକାଶ କରିବାକୁ ପଡିନଥାଏ। ଆଉ ସେ ତ କରନ୍ତି ନାହିଁ, ସେ ତ ଆପଣଙ୍କର ସବୁକିଛି ଯୋଜନାକୁ ନିଜର ଧର୍ମଶାସ୍ତ୍ର ମଧ୍ୟରେ ପ୍ରକାଶ କରିଦେଇଛନ୍ତି। ସେଇଥିରୁ ସବୁକିଛି ଯୋଜନା ଗୁଡିକ ଜଣାପଡି ଯାଇଅଛି। ଏହା ସେପରି ଧରଣର ଏକ ବିଷୟ ଅଟେ ଯେ ସେ ସେଠାରେ କେବଳ ଧୀରସ୍ଥିର ଭାବେ ବସି ପଡିଅଛନ୍ତି ଏବଂ ଏହାକୁ ଘଟୁଥିବାର ଲକ୍ଷ୍ୟ କରୁଛନ୍ତି। ଦେଖନ୍ତି ତ ନୁହେଁ, ଶରୀରଟିକୁ ଗଠିତ ହୋଇଯାଇଥିବାର କେବଳ ଦେଖନ୍ତି ଏବଂ ଏହାର ସ୍ୱ ଅବସ୍ଥାକୁ ଫେରି ଆସିଥାଏ। ଏକ ନମୁନାର ଢାଞ୍ଚାରେ ତାଙ୍କ କନ୍ୟା ରୂପେ ପୁନଃ ଗଠିତ ହୋଇଥାଏ, ଉତ୍ତମ କଥା। ବିଶ୍ୱାସୀଗଣ ଏହାକୁ ବିଶ୍ୱାସ କରିଥାନ୍ତି, ଠିକ୍ ଅବ୍ରାହମଙ୍କ ପରି ଯିଏକି ପ୍ରତିଜ୍ଞାର ବିଷୟ ଗୁଡିକୁ ଦେଖିନଥିଲେ ସୁଦ୍ଧା ଓ ସ୍ୱଭାବରେ ତାହା ଯେ ଅସମ୍ଭବ ବିଷୟଟି ଅଟେ ଏହାକୁ ଜ୍ଞାତ ଥିଲେ ସୁଦ୍ଧା ତଥାପି ଶେଷ ପର୍ଯ୍ୟନ୍ତ ସେ ବିଶ୍ୱାସ କରିଥିଲେ। ଏହା ଏପରି ଭାବେ କି ଯେ ଏହି ବାକ୍ୟଟି ଏପ୍ରିୟ 4:12 ଅନୁସାରେ ଏହା ହୃଦୟ ଗୁଡିକର ଗୁପ୍ତ ବିଚାର ଗୁଡିକୁ ମଧ୍ୟ ପ୍ରକାଶ କରିଥାଏ। ହଁ, ହୃଦୟର ଗୁପ୍ତ ଭାବନା ଗୁଡିକୁ ପ୍ରକାଶ କରିଦେଇଥାଏ। ସେମାନେ ଯେ କଣ ଲେଖୁଥିଲେ ଭାବାଦୀଗଣ ବହୁଧା ତାହାକୁ ବୁଝିନଥିଲେ, କିମ୍ବା ସେମାନେ ଯେ କଣ କହୁଥିଲେ ତାହାକୁ ମଧ୍ୟ ସେମାନେ ବୁଝିନଥିଲେ। ଅନ୍ୟଥା ସେମାନେ କୌଣସି ପ୍ରକାରେ ସେପରି ଧରଣର ବାକ୍ୟକୁ କହିନଥାନ୍ତେ ଯଦି ସେମାନେ ସେଗୁଡିକ ମଧ୍ୟରୁ ଗୋଟିକକୁ ସୁଦ୍ଧା ବୁଝିଥାନ୍ତେ। ଦେଖନ୍ତି ତ, ତଥାପି ବାଇବଲ ଏପରି କହିଥାଏ ଯେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇଥିଲେ। ପବିତ୍ର ଆତ୍ମା ଆପଣଙ୍କୁ ଯେତେବେଳେ ଚାଳିତ କରିଥାନ୍ତି ସେଥିରେ ଯେ ଆପଣ ଚାଳିତ ହୋଇଥାନ୍ତି। ମଣିଷ ଜନକ ସେ ଭାବବାଦୀଗଣ ଯେମାନେ କି ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇଥିଲେ ସେମାନଙ୍କୁ ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରରେ କଥା କହିଥିଲେ। ସେହି କାରଣ ହେତୁ ପ୍ରତ୍ୟେକ ଯୁଗ ଗୁଡିକ ମଧ୍ୟରେ ଲୋକମାନେ ଭାବବାଦୀଗଣଙ୍କ ସହିତ ପରାମର୍ଶ କରୁଥିଲେ ଏବଂ ସମୟର ବିଷୟରେ ତଥା କଣ ଯେ ଘଟିବାକୁ ଯାଉଥିଲା ସେ ବିଷୟରେ ଅବଗତ ହେଉଥିଲେ। ଭାବବାଦୀ ଲେଖକ ଜଣକ ସେହି ଲେଖକଙ୍କ ସହିତ ନିଶ୍ଚିତ ରୂପେ ଲଗାତାର ଭାବେ ସହଭାଗିତା କରି ରହୁଥିଲେ। ଦେଖନ୍ତି ତ, ସେ ତ ଲେଖକଙ୍କ ସହିତ ଲଗାତାର ଭାବରେ ତାଙ୍କ ଉପସ୍ଥିତିରେ ରହି ବାସ କରି ରହୁଥିଲେ। ବହିଟି ଯେ କିପରି ଧରଣର ପୁସ୍ତକଟିଏ ହେବାକୁ ଯାଉଅଛି ତାହାକୁ ବୁଝିବା ନିମନ୍ତେ ସେପରି କରୁଥିଲେ। ଧ୍ୟାନ ଦିଅନ୍ତି ତ, ସେହି ଭାବବାଦୀ ଲେଖକ ଜଣକ ସେ ଯେ କୌଣସି ସମୟରେ କଲମଟିକୁ ଧରି ପ୍ରସ୍ତୁତ ରହୁଥିଲେ, ଲେଖକଙ୍କ ସହିତ ଲଗାତାର ଭାବେ ସମ୍ପର୍କ ସ୍ଥାପନ କରି ରହୁଥିଲେ, ଯିଏକି ଈଶ୍ୱର ଥିଲେ। ତାହାକୁ ପ୍ରକାଶିତ କରିବା ଦ୍ୱାରା ସେ ଯାହା କିଛି କହିଥିଲେ ତାହାକୁ ଲେଖିବା ନିମନ୍ତେ ସେ ସଦାବେଳେ ପ୍ରସ୍ତୁତ ହୋଇ ରହୁଥିଲେ ଏବଂ କହୁଥିଲେ। ଧ୍ୟାନ ଦିଅନ୍ତି ତ, ସେ ଯେ କିପରି ଧରଣର ଜୀବନକୁ ଯାପନ କରିବା ଉଚିତ ଅଟେ ତାହାକୁ ଦେଖାଇବା ନିମନ୍ତେ ଆପଣଙ୍କର ଭାତୃଗଣଙ୍କ ଠାରୁ ଏକ ଭିନ୍ନ ପ୍ରକାର ଜୀବନକୁ ପ୍ରଦର୍ଶନ କରାଇବା ନିମନ୍ତେ। ତେଣୁ କରି ତାହା ହିଁ ସେହି କାରଣଟି ଅଟେ ଯେ ଈଶ୍ୱର ଯାହା କିଛି କହିଥିଲେ ସେଥିପ୍ରତି ଭାବବାଦୀ ଜଣକ ଆପଣଙ୍କର ଚିତ୍ତକୁ ସୁସ୍ଥିର କରି ରଖୁଥିଲେ। ମନୁଷ୍ୟରେ କଣ ବିଚାର କରିଥିଲା ସେଥିପ୍ରତି ନୁହେଁ, ଯୁଗଟି ଯେ କଣ ବିଚାର କରିଥିଲା, ମଣ୍ଡଳୀଟି ଯେ କଣ ବିଚାର କରିଥିଲା, ରାଜ୍ୟଟି ଯେ କଣ ଚିନ୍ତା କରିଥିଲା ସେଥିପ୍ରତି ନୁହେଁ, ମାତ୍ର ଈଶ୍ୱର ଯାହା ଚିନ୍ତା କରିଥିଲେ ସେଥିପ୍ରତି ସ୍ଥିର ହୋଇ ରହିଥିଲେ। ବାକ୍ୟ ପ୍ରତି ଥିବା ଈଶ୍ୱରଙ୍କ ବିଚାରଟିକୁ ସେ କେବଳ ପ୍ରକାଶ କରିଥିଲେ। ଯେହେତୁ ବାକ୍ୟଟି ଯେତେବେଳେ ପ୍ରକାଶ କରି କୁହାଯାଇଥାଏ ସେତେବେଳେ ତା ବିଚାରରୁ ଆଗତ ହୋଇଥାଏ। ଆପଣ ଏହାକୁ ବୁଝନ୍ତି କି ବ୍ୟକ୍ତ କରାଯାଇଥିବା ବିଚାରଟି ହିଁ ବାକ୍ୟ ଅଟେ। ତେଣୁକରି ଈଶ୍ୱରଙ୍କ ଅଭିପ୍ରାୟ ନିମନ୍ତେ ଭାବବାଦୀ ଜଣକ ଅପେକ୍ଷା କରି ରହୁଥିଲେ ଆଉ ଆପଣାର ଅଭିବ୍ୟକ୍ତିକୁ ଈଶ୍ୱର ତାଙ୍କ ନିକଟରେ ଯେତେବେଳେ ପ୍ରକାଶ କରୁଥିଲେ ସେତେବେଳେ ସେ ବାକ୍ୟ ଦ୍ୱାରା ତାହାକୁ ବ୍ୟକ୍ତ କରୁଥିଲେ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଏହି ଏକ ନିର୍ଦ୍ଦେଶ ଦ୍ୱାରା ତାହାକୁ ସେ ବ୍ୟକ୍ତ କରୁଥିଲେ। ଦେଖନ୍ତୁ, ମୁଁ ଭାବବାଦୀ ଏହା କହିଥାଏ ସେତେ ଏପରି କଥା ବି କହୁନଥିଲେ, ମାତ୍ର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ସେପରି କହୁଥିଲେ। ଲକ୍ଷ୍ୟ କରନ୍ତି ତ, ଉତ୍ତମ ବିଷୟ ଅଟେ। ସେହି କାରଣବଶତଃ ସେମାନେ ରାଜ୍ୟ ଗୁଡିକୁ ପରାଜିତ କରିଥିଲେ ଏବଂ ମଣ୍ଡଳୀର ଯୁଗ ଗୁଡିକୁ ପରାସ୍ତ କରିଥିଲେ, ଯାହାକି ସେମାନଙ୍କ ଦିନମାନଙ୍କରେ ସେପରି କରିଥିବା କାରଣରୁ ତାହା ମୃତ୍ୟୁଦଣ୍ଡ ଯୋଗ୍ୟ ଅପରାଧ ହୋଇଥିଲା। ଆପଣ ଜଣେ ରାଜାଙ୍କ ସମ୍ମୁଖକୁ ଚାଲି ଯାଇଥାନ୍ତି ଆଉ ଏପରି କହିଥାନ୍ତି ଯେ ପ୍ରଭୁ ସଦାପ୍ରଭୁ କଥା କହନ୍ତି ଏପରି ଏବଂ ସେପରି ଘଟଣା ଘଟିବ, ଆଉ ସେ ତ ଆପଣଙ୍କର ଶିରଚ୍ଛେଦନ କରିଦେଇଥାନ୍ତି। ତଥାପି ସେ ଭାବାଦୀଗଣ ତ ଅତି ସାହସ ସହିତ ସେପରି କରିଥିଲେ। ସେହି ଭାବାଦୀଗଣ ନିଶ୍ଚିତ ରୂପେ ଅତି ସାହସୀ ଥିଲେ। କାହିଁକି? ଦେଖନ୍ତୁ, ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇଥିଲେ ଆଉ ସେମାନେ ସେହି ହେତୁରୁ ଅତି ସାହସିକ ହୋଇ କଥା କହୁଥିଲେ। କାହିଁକି? ଦେଖନ୍ତୁ, ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇଥିଲେ ଆଉ ସେମାନେ ସେହି ହେତୁରୁ ଅତି ସାହସୀ ଥିଲେ ଆଉ ସେମାନେ ତ ଲେଖିଥିଲେ ଈଶ୍ୱରଙ୍କର କଦାପି ଲୋପ ନ ପାଇଥିବା ବାକ୍ୟକୁ ଲେଖିଥିଲେ। ସେହି ଭାବବାଦୀଗଣଙ୍କୁ ଅନେକ ନକଲ କରିବାକୁ ଚାହିଁଥିଲେ ସତ, ଯେପରିକି ଯାଜକମାନେ ଏବଂ ସମ୍ଭ୍ରାନ୍ତ ଶ୍ରେଣୀ ଲୋକମାନେ ଏପରି କହିବାକୁ ଚାହିଁଥିଲେ। ତତ୍ପରେ ସେମାନେ କଣ କରିଥିଲେ? ସେମାନେ ତ କେବଳ ଗୋଲମାଳ କରିଦେଇଥିଲେ, ତାହା ହିଁ ସବୁକିଛି ଥିଲା। ସେମାନେ ଏହାକୁ ସତ୍ୟ ବ୍ୟକ୍ତି ରୂପେ ସ୍ଥିର କରି ରଖିପାରି ନଥିଲେ, ଯେହେତୁ ଯୁଗଟିରେ ନିମନ୍ତେ ଈଶ୍ୱର ଜଣେ ବ୍ୟକ୍ତିଙ୍କୁ ନିରୂପଣ କରି ରଖିଥିଲେ ଆଉ ସମାଜଟିକୁ ମଧ୍ୟ ନିରୂପଣ କରି ରଖିଥିଲେ, ଏପରିକି ମନୁଷ୍ୟ ସ୍ୱଭାବଟି ଏବଂ ସେହି ଯୁଗଟିରେ ମଧ୍ୟ ଦେଇ ଯାହା କିଛି ସମାଚାର ଅତିକ୍ରମ କରି ଚାଲିଯିବ ଆଉ ସେ କିପରି ଏକ ବିଷୟକୁ ପରିଚୟ ଆଣିବ ତାହାକୁ ମଧ୍ୟ ନିରୂପଣ କରି ରଖିଥିଲେ। ସେ କିପରି ଏହାକୁ କରିପାରିଥାନ୍ତେ? ସେ ନିଶ୍ଚିତ ବ୍ୟକ୍ତିଙ୍କ ସ୍ୱଭାବର ସହିତ ସେପରି କରିପାରିଥାନ୍ତେ ଆଉ ସେ ଅନ୍ୟମାନଙ୍କ ଚକ୍ଷୁ ଗୁଡିକୁ ମଧ୍ୟ ସେଥିପାଇଁ ଅନ୍ଧ କରିପାରିଯାଇଥାନ୍ତି। ସେହି ବାକ୍ୟ ଗୁଡିକ ଯାହାକି ସେ ବ୍ୟକ୍ତି ଜଣଙ୍କ କହିବେ ଯେପରି ଭାବରେ ସେ କାର୍ଯ୍ୟ କରିଥିଲେ ତଦ୍ୱାରା ଅନ୍ୟମାନଙ୍କୁ ଅନ୍ଧ କରିଦେବେ, ଅନ୍ୟ କେତେକ ଅନ୍ୟମାନଙ୍କର ଚକ୍ଷୁ ଗୁଡିକୁ ଖୋଲି ପକାଇବେ। ଦେଖନ୍ତି ତ, ସେ ଯେପରି ଧରଣ ପୋଷାକରେ ଭୂଷିତ ଥିଲେ ସେପରି ନମୁନାର ବସ୍ତ୍ରରେ ସେ ଉକ୍ତ ବ୍ୟକ୍ତିକୁ ଭୂଷିତ କରିଥିଲେ ଆଉ ତାଙ୍କୁ ସେପରି ସ୍ୱଭାବ ବିଶିଷ୍ଟ ହୋଇ ରହିବାକୁ ଥିଲା, ସେପରି ଧରଣର ସ୍ୱଭାବକୁ ଇଚ୍ଛା ତାଙ୍କ ମଧ୍ୟ ଉତ୍ପନ୍ନ କରିଥିଲେ ଆଉ ଏକ ନିଶ୍ଚିତ ଯୁଗରେ ସେପରି ଏକ ଯୋଗ୍ୟ ବ୍ୟକ୍ତିଙ୍କୁ ଆହ୍ୱାନ କରି ଅଭିପ୍ରାୟରେ ସେ ତାଙ୍କୁ ତ୍ରୁଟିହୀନ ଭାବରେ ମନୋନୀତ କରି ପୂର୍ବ ରଖିଥିଲେ। ଯେତେବେଳେ କି ଅନ୍ୟମାନେ ସୁସ୍ଥିର ଭାବେ ଠିଆ ହୋଇ ରହିଥିଲେ ଆଉ ତାଙ୍କର ଚାହିଁ କରି ଦେଖିଥିଲେ, କହିଥିଲେ, ଆଚ୍ଛା ତେବେ ମୁଁ କରିପାରେ ନା, ତାହି ତ ଅଟେ, ମୁଁ ତ ଦେଖିପାରି ନଥାଏ, ସେମାନେ ତ ଅନ୍ଧ କରାଯାଇଥିଲେ। ଆଉ ଯୀଶୁ ମଧ୍ୟ ସେହି ସମାନ ଧରଣର ଅନୁଭୂତିର ମଧ୍ୟ ଦେଇ ଆସିଥିଲେ। ଅମର ଈଶ୍ୱର ମନୁଷ୍ୟର ଶରୀରକୁ ଧାରଣ କରିଥିଲେ ଆଉ ସେ ଯେହେତୁ କି ଗୋରୁ କୁଣ୍ଡରେ ଜନ୍ମଗ୍ରହଣ କରିଥିଲେ ସେପରି ଏକ କୁଣ୍ଡରେ ଯାହାକି ଗୋରୁର ଖାଦ୍ୟରେ ଭରପୁର ରହିଥିଲା, ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନଥିଲା, ଜନ୍ମଗ୍ରହଣ କରିଥିଲେ, ତାଙ୍କ ସହିତ ଯେ ଏକ ବଦନାମୀର ସଂଜ୍ଞାଟି ରହିଥିଲା ସେପରି ବିଚାର କରାଯାଇଥିଲା। ଦେଖନ୍ତି ତ, ତାଙ୍କ ବିଷୟରେ ସେପରି ଧରଣର ସଂଜ୍ଞା ଗୁଡିକ ଯାହାକି ରହିଥିଲା ନା କାହିଁକି, ତଥାପି ସେ ସେପରି ଭାବରେ ପରିଚିତ ହୋଇ ଆସିଥିଲେ। ତଦୁପରି ସେ ଜଣେ ବଢେଇଙ୍କର ପୁତ୍ର ଥିଲେ ଆଉ ସେ କୌଣସି ଶିକ୍ଷା ମଧ୍ୟ ପାଇନଥିଲେ। ଏହି ଜଗତରେ ଅଳ୍ପ ବହୁତ ଏହି ଜଗତର ଜ୍ଞାନ ଗୁଡିକ ତାହା ସହିତ ତାଙ୍କ କୌଣସି ସମ୍ପର୍କ ରହିନଥିଲା। ଏହି ଜଗତର ସଭ୍ୟତାଟି, ଶିକ୍ଷାଟି କିମ୍ବା ଅନ୍ୟ ସକଳ ପ୍ରକାର ବ୍ୟବସ୍ଥା ଗୁଡିକର କିଛି ମୂଲ୍ୟ ରହିନଥିଲା, ସେଗୁଡିକ ମଧ୍ୟରୁ କୌଣସି ଗୋଟିକର ସହିତ ତାଙ୍କର କୌଣସି ସମ୍ପର୍କ ରହିନଥିଲା। କାହିଁକି? ଯେହେତୁ ସେ ତ ଈଶ୍ୱର ଅଟନ୍ତି, ଏଗୁଡିକ ତ ସଂଘର୍ଷ କରିଥାନ୍ତେ। ଯଦି ସେ ଚେଷ୍ଟା କରିଥାନ୍ତେ ଆଉ କୌଣସି ଏକ ସ୍ଥାନର ଧର୍ମ ବିଦ୍ୟାଳୟକୁ ଯାଇଥାନ୍ତେ ଆଉ ସେପରି ଧର କିଛି ଶିକ୍ଷା ଗୁଡିକୁ ଶିକ୍ଷା କରିଥାନ୍ତେ ଯାହାକି ସେତେବେଳେ ମଣ୍ଡଳୀ ଗୁଡିକ କରୁଥିଲେ, ଯାହାକି ସେମାନେ ମଧ୍ୟ ରହିଥିଲା, ସେପରି ଧରଣର ଶିକ୍ଷା ଗୁଡିକ ରହିଥିଲା, ଏହା ସେପରି କଥା ହୋଇପାରି ନଥାନ୍ତା। କାହିଁକି? ଏପରିକି ତାହା ତ ହୋଇପାରି ନଥାନ୍ତା, ତାଙ୍କ ବୁଝିବା ଶକ୍ତି ସହିତ ଏହା କୌଣସି ପ୍ରକାର ସମ୍ବନ୍ଧ ରଖିପାରି ନଥାନ୍ତା, ଯେହେତୁ ସେ ତ ଈଶ୍ୱର ଥିଲେ। ତେଣୁକରି ଶିକ୍ଷା, ବିଦ୍ୟାଧ୍ୟୟନ, ଧର୍ମ ବିଦ୍ୟାଳୟ ଗୁଡିକ ଆଉ ସେପରି ଅନ୍ୟାନ୍ୟ ବିଷୟ ଗୁଡିକ ଏସବୁ ବ୍ୟବସ୍ଥା ଗୁଡିକ ତ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଇଚ୍ଛାର ବିରୁଦ୍ଧାଚରଣ ଅଟେ। ଶିକ୍ଷାର ସମସ୍ତ ବ୍ୟବସ୍ଥା ଗୁଡିକ ଏବଂ ପଦ୍ଧତି ଗୁଡିକ ତାହା ତ ଈଶ୍ୱରଙ୍କ ବିରୁଦ୍ଧାଚରଣ କାର୍ଯ୍ୟଟି ଅଟେ। ସମସ୍ତ ପ୍ରକାର ଶିକ୍ଷା ଗୁଡିକ ଈଶ୍ୱରଙ୍କଠାରୁ ଦୂରେଇ ଯିବାର ବିଷୟକୁ ଶିକ୍ଷା ଦେଇଥାନ୍ତି। କେହି ଜଣେ ବ୍ୟକ୍ତି ସେ ଯେ ଅଧ୍ୟକ୍ଷ PhD ପଦାଧିକାରୀ LLQ ପଦାଧିକାରୀ ବୋଲି କହିଥିବାର ମୁଁ ଯେତେ ଶୁଣିଥାଏ ସେତେ ତାହିଁ ତାଙ୍କୁ ଈଶ୍ୱରଙ୍କଠାରୁ ସେତିକି ଦୂରକୁ କରିଦେଇଥାଏ। ମୋ ପାଇଁ ସେପରି ହିଁ ଅଟେ, ବୁଝନ୍ତି ତ। ପ୍ରକୃତରେ ସେ ଯେ କିଛିଟା କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ଆହତ ହୋଇଥିଲେ ସେ ଆପଣଙ୍କୁ କେବଳ ଶିକ୍ଷିତ କରିବା ଦ୍ୱାରା ଈଶ୍ୱର ନିକଟରେ ସେତିକି ଦୂରକୁ ଚାଲି ଯାଇଛନ୍ତି ତାହିଁ ସତ୍ୟ କଥା ଅଟେ। ଧ୍ୟାନ ଦିଅନ୍ତୁ, ସେମାନେ କିପରି ଭାବରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇଥିଲେ ଏହାକୁ ସେତେବେଳେ ଲକ୍ଷ୍ୟ କରନ୍ତୁ। ଏହାର ଉଦ୍ଦେଶ୍ୟ ସେପରି ନୁହେଁ ଯେ ଶିକ୍ଷିତ ବ୍ୟକ୍ତିଗଣ କଦାପି ଆହୁତ ହୁଅନ୍ତି ନାହିଁ ବୋଲି। ପାଉଲଙ୍କ କାଳକୁ ଧ୍ୟାନ ଦିଅନ୍ତୁ, ପାଉଲଙ୍କ ପରି ସୁବୁଦ୍ଧି ଓ ଚତୁର ବ୍ୟକ୍ତି ଯେ ଅନ୍ୟ କେହି ଜଣେ ହେଲେ ସେଥିରେ ଥିଲେ ଏପରି ମୁଁ ଧାରଣା କରିନଥାଏ। ସେହି ପାଉଲ ତର୍ତିସ ସାଉଲ ନାମରେ ପରିଚିତ ଥିଲେ। ସେ ତ ଗମଲିଏଲଙ୍କ ପାଦ ତଳେ ବସି ବିଦ୍ୟାର୍ଜନ କରିଥିଲେ। ସେହି ଯୁଗର ଜଣେ ପ୍ରଖ୍ୟାତ ଶିକ୍ଷକ ସେ ଥିଲେ, ମହାନ ଅତି ନିୟମ ସିଦ୍ଧ ଏବ୍ରିୟ ଥିଲେ। ସଂସ୍ଥାରେ ସେ ଜଣେ ଫାରୁସି ଥିଲେ ଆଉ ପାଉଲ ତାଙ୍କ ଅଧୀନରେ ଥାଇ ଶିକ୍ଷିତ ହୋଇଥିଲେ। ସେ ଜିହୁଦୀ ଧର୍ମର ସବୁକିଛି ନିୟମକୁ ଭଲ ଭାବରେ ଜାଣିଥିଲେ। ତଥାପି ସେ ଯେତେବେଳେ ଆରାଧନାଳୟକୁ ଆସିଥିଲେ ସେ କହିଥିଲେ, ମୁଁ ତ ମନୁଷ୍ୟର ଜ୍ଞାନରେ କିମ୍ବା ବୁଦ୍ଧିରେ ଦର୍ପ କରିବା ବିଷୟରେ ପୂର୍ଣ୍ଣ ଥାଇ କିମ୍ବା ସେପରି କିଛି ଦର୍ପ ବିଷୟରେ ପୂର୍ଣ୍ଣ ଥାଇ ଆସିନାହିଁ। କାରଣ ମୁଁ ଯଦି ସେପରି ଭାବରେ ଆସିଥାନ୍ତି ଯେ ତୁମେମାନେ ସେଥିରେ ବିଶ୍ୱାସ କରିଥାନ୍ତ, କିନ୍ତୁ ମୁଁ ତ ପବିତ୍ର ଆତ୍ମାଙ୍କ ସାମର୍ଥ୍ୟରେ ଓ ପରାକ୍ରମର କାର୍ଯ୍ୟଗୁଡ଼ିକ ସହିତ ଥାଇ ଆସିଥିଲି ଯେପରିକି ତୁମମାନଙ୍କ ବିଶ୍ୱାସ ତଦ୍ୱାରା ଈଶ୍ୱରଙ୍କ ପରେ ରହିପାରେ। ଆପଣମାନଙ୍କର ଅବସ୍ଥାଟି ସେପରି ଅଟେ, ଦେଖନ୍ତି ତ, ତାହି ସତ୍ୟ କଥା ଅଟେ। ଅନେକ ସେହି ବ୍ୟକ୍ତିଗଣଙ୍କୁ ନକଲ କରିବାକୁ ଚାହିଁଥିଲେ, ତଥାପି ଆଜିକାଲିର ନ୍ୟାୟ ସେମାନେ ସେତେବେଳେ ମଧ୍ୟ ସବୁକିଛି ବିଷୟକୁ ଗଣ୍ଡଗୋଳିଆ କରିପକାଇଥିଲେ। ଯୀଶୁଙ୍କ ଦିନମାନଙ୍କ ପୂର୍ବରୁ ସେପରି ଜଣେ ବ୍ୟକ୍ତି ସେଥିରେ ମଧ୍ୟ ଉତ୍ଥାପିତ ହୋଇଥିଲେ ଆଉ ସେ 400 ବ୍ୟକ୍ତିଗଣଙ୍କୁ ବିପଦଗାମୀ କରିପକାଇଥିଲେ। ଆଉ ସେ ବିଷୟ ଗୁଡ଼ିକର ସମ୍ବନ୍ଧରେ ଧର୍ମଶାସ୍ତ୍ର ଯେ କିପରି ଭାବରେ ବର୍ଣ୍ଣନା କରିଥାଏ, ସେ ବିଷୟ ପୂର୍ବରୁ ଯେ କିପରି ଦର୍ଶାଇ ଦେଇଥାଏ ତାହାକୁ ଆପଣମାନେ ଜାଣନ୍ତି। ତଥାପି ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ତାହାଙ୍କୁ ନକଲ କରିବା ନିମନ୍ତେ ଚାହିଁଥିଲେ ଆଉ ସେମାନେ ଏପରି ସେପରି ତଥା ଅନ୍ୟାନ୍ୟ ବିଭିନ୍ନ ଧରଣର ଭ୍ରାନ୍ତ ବ୍ୟକ୍ତିଗଣ ହିଁ ଥିଲେ। ଆଉ ସେ କହିଥିଲେ, ଯୁଗାନ୍ତ ସମୟରେ ଭଣ୍ଡ ଖ୍ରୀଷ୍ଟଗଣ କିପରି ଉତ୍ଥାପିତ ହେବେ, ଯୁଗାନ୍ତ ଦିନମାନଙ୍କରେ ଭଣ୍ଡ ଭାବବାଦୀଗଣ ମଧ୍ୟ ଉତ୍ଥାପିତ ହେବେ ଆଉ ଅଦ୍ଭୁତ ଚିହ୍ନ ଗୁଡିକୁ ଦେଖାଇବେ। ସେହି ଶୋକ ପ୍ରକାର ଘଟଣା ଗୁଡିକୁ ଆମମାନେ ଏତେ ଦେଖୁଅଛୁ, ଲକ୍ଷ୍ୟ କରନ୍ତି ତ। ତଥାପି ପ୍ରକୃତ ବିଷୟରୁ ଏହା ତ କୌଣସି ପ୍ରକାର ଦୂରୀଭୂତ କରିନଥାଏ, ଏହା ତ ତାହାଙ୍କୁ ଅତି ସୁସ୍ପଷ୍ଟ ରୂପେ ପ୍ରଜ୍ୱଳିତ ହେବାରେ ସାହାଯ୍ୟ କରିଥାଏ। ଯେହେତୁ ଆମମାନେ ଅସଲି ଖ୍ରୀଷ୍ଟଙ୍କୁ ଲାଭ କରିଅଛୁ କିନ୍ତୁ ଭଣ୍ଡ ଖ୍ରୀଷ୍ଟଙ୍କୁ ନୁହେଁ, ଆଉ ଆମମାନେ ତ ଏତେ ଅନୁଭବ କଲୁ ଯେ ଈଶ୍ୱର ଆପଣଙ୍କ ଭାବବାଦୀଗଣଙ୍କୁ ପ୍ରେରଣ କରିଥିଲେ, ପ୍ରଜାଗଣଙ୍କ ମଧ୍ୟକୁ ଆପଣଙ୍କ ବାକ୍ୟକୁ ପ୍ରେରଣ କରିବା ନିମନ୍ତେ ତାହା ତାଙ୍କର ପନ୍ଥାଟି ଥିଲା, ଆପଣଙ୍କ ଭାବବାଦୀମାନଙ୍କ ଔଷଧ ଦ୍ୱାରା ପ୍ରଦାନ କରିବାର ପନ୍ଥାଟି ଥିଲା। ଆଉ ଆପଣମାନେ ଧ୍ୟାନ ଦିଅନ୍ତୁ, ଆପଣଙ୍କୁ ଜଣା ଅଛି ଯେ ମୋସା କହିଥିଲେ ଯେ ତାହାକୁ ପାଠ କରିବା ନିମନ୍ତେ ଆପଣମାନେ ଯଦି ଚାହାନ୍ତି ତେବେ ତାହା ଯାତ୍ରା ପୁସ୍ତକର 4th ଅଧ୍ୟାୟରେ ମିଳିଥାଏ ଏବଂ ଏହାର 10 ଏବଂ 12 ଅଟେ। ଈଶ୍ୱର ଯେ ତାହାଙ୍କ ସହିତ କଥାବାର୍ତ୍ତା କରିଥିଲେ ଏପରି ମୋସା କହିଥିଲେ। ଈଶ୍ୱର ଜଣେ ମନୁଷ୍ୟ ନିକଟରେ ମୁଖ ଦ୍ୱାରା ତାର କର୍ଣ୍ଣକୁ କଥାବାର୍ତ୍ତା କରିଥିଲେ ଆଉ ସେପରି କହିଥିଲେ, ମୁଁ କଥା କହିବାରେ ବାକ୍ୟପଟୁ ନୁହେଁ। ମୋସା ସେପରି କହିଥିଲେ, ମୁଁ କୌଣସି ପ୍ରକାର ଯୋଗ୍ୟତା ଲାଭ କରିନାହିଁ, ମୁଁ କଦାପି ଯାଇ ନପାରେ। ସେ ଅର୍ଥାତ୍ ଈଶ୍ୱର କହିଥିଲେ, ମନୁଷ୍ୟକୁ କଥା କହିବାରେ କିଏ ସକ୍ଷମ କରିଅଛି କିମ୍ବା କିଏ ତାହାକୁ ମୁକ କରିଅଛି, କିଏ ତାହାକୁ ଦେଖିବାରେ ସକ୍ଷମ କରିଅଛି କିମ୍ବା କିଏ ତାକୁ ଶୁଣିବାରେ କ୍ଷମତା ଦାନ କରିଅଛି। ଆମ୍ଭେ ସଦା ପ୍ରଭୁ ପରମେଶ୍ୱର ଯେପରି କରିନଥାଉ କି କହିଥିଲେ, ଆମ୍ଭେ ତୁମ ମୁଖର ସହବର୍ତ୍ତୀ ହେବା, ଦେଖନ୍ତି ତ। ସେହି ହେତୁରୁ ଆଉ ଜିରିମିଅ ମଧ୍ୟ ସେପରି କହିଥିଲେ, ଆପଣମାନେ ତାହାକୁ ଯଦି ପାଠ କରିବାକୁ ଚାହାନ୍ତି ତେବେ ତାହା ଜିରିମିଅ 1 6 ଅଟେ। ଜିରିମିଅ ଏପରି କହିଥିଲେ ଯେ ଈଶ୍ୱର ମୋହର ମୁଖରେ ବାକ୍ୟ ଗୁଡିକୁ ପ୍ରଦାନ କରିଥିଲେ, ଦେଖନ୍ତି ତ। ସେ କହିଥିଲେ, ଜଣେ ଭାଓବାଦୀଙ୍କ ସହିତ ମୁଖରୁ କର୍ଣ୍ଣକୁ କଥା କହିଥିଲେ, ପୁରୁଷ ଅନ୍ୟ ଜଣେ ଭାବବାଦୀଙ୍କ ମଧ୍ୟ ଦେଇ କଥାବାର୍ତ୍ତା କରିଥିଲେ। ସେ ତ କୌଣସି ପ୍ରକାର ଆୟତ୍ତ କରି ରଖିନଥିଲେ, ମାତ୍ର ତାଙ୍କର ଓ ଉତ୍ସାହ ଦ୍ୱାରା କଥାବାର୍ତ୍ତା କରିଥିଲେ। ଆପଣଙ୍କ ବାକ୍ୟକୁ ପରିଚିତ କରିବା ନିମନ୍ତେ ତାଙ୍କ ନିକଟରେ ବିବିଧ ଉପାୟ ଗୁଡିକ ରହିଅଛି, ଆପଣମାନେ ତାହା ଜାଣନ୍ତି। ଆଜ୍ଞା ହଁ, ତେଣୁକରି ବାଇବଲ ଈଶ୍ୱରଙ୍କ ବାକ୍ୟ ଅଟେ, ମାତ୍ର ମନୁଷ୍ୟର ବାକ୍ୟ ନୁହେଁ, ଏହାକୁ ଧ୍ୟାନ ଦିଅନ୍ତୁ। ମୋସା କହିଥିଲେ, ପ୍ରଭୁଟିଏ ଶୁଣାଇ ଈଶ୍ୱର ମୋ ସହିତ କଥାବାର୍ତ୍ତା କରିଥିଲେ ଆଉ ମୁଁ ତାଙ୍କୁ ଶ୍ରବଣ କରିଥିଲି, ସେ ଯାହା କିଛି କହିଥିଲେ ତାହା ମୁଁ ଲେଖିଥିଲି। ଜିରିମିଅ କହିଥିଲେ, ମୁଁ କୌଣସି ପ୍ରକାର କହିପାରିନଥିଲି ଆଉ ସର୍ବପ୍ରଥମ ଘଟଣାଟି ତ ଆମମାନେ ଜାଣନ୍ତି, ମୋର ଔଷଧଟି ବାକ୍ୟ ପ୍ରକାଶ କରୁଥିଲା ଆଉ ମୁଁ ତାହାକୁ ଲେଖୁଥିଲି। ଈଶ୍ୱର ତାଙ୍କ ଉତ୍ସାହ ଦ୍ୱାରା କଥାବାର୍ତ୍ତା କରିଥିଲେ ଆଉ ତାହା ସଫଳ ହୋଇଥିଲା। ଦାନିଏଲ, ଯିଶାଇୟ ଆଉ ସେମାନଙ୍କ ପରି ଅନ୍ୟମାନେ ମଧ୍ୟ ସେହି ସକଳ ଭାବବାଦୀ ଗଣ ସମାନ ଧରଣର ଅନୁଭୂତିକୁ ଲାଭ କରିଥିଲେ। ଆପଣମାନେ ତ ଜାଣନ୍ତି କେବଳ ପୁରାତନ ନିୟମରେ ସେ ଭାବବାଦୀ ଗଣ 2000ରୁ ଉର୍ଦ୍ଧ୍ୱ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଏହିପରି ଚେତନାପୂର୍ଣ୍ଣ ବାକ୍ୟକୁ ପ୍ରଚାର କରିଥିଲେ। ଆଉ କେହି ଜଣେ ବ୍ୟକ୍ତି ଯିଏକି ପ୍ରଭୁ ସଦାପ୍ରଭୁ ଏ କଥା କହନ୍ତି, ସେ ତ ଆପଣଙ୍କୁ କହନ୍ତି ନାହିଁ, ମାତ୍ର ଈଶ୍ୱର ତାଙ୍କ ଦ୍ୱାରା ତାହା ପ୍ରକାଶ କରନ୍ତି। ସେ ଯଦି ସେପରି କହନ୍ତି ତେବେ ତ ସେ କଦାପି ଭାବବାଦୀ ହୋଇପାରନ୍ତି ନାହିଁ, ସେ ଜଣେ ଭଣ୍ଡ ବ୍ୟକ୍ତି ଅଟନ୍ତି, ତାହା ହିଁ କଦାପି କୌଣସି ପ୍ରକାର ସଫଳ ହୋଇନଥାଏ। ସେମାନେ 1000 ଥର କହିବା ସମୟରେ ସମ୍ଭବତଃ ଥରକ ପାଇଁ ଏହାକୁ ଅନୁମାନ ଲଗାଇ ପାରିଥାନ୍ତି, ମାତ୍ର ତାହା ଯଦି ପ୍ରଭୁ ସଦାପ୍ରଭୁ କହନ୍ତି ସେପରି ଏକ ବାକ୍ୟ ହୋଇଥାଏ, ତେବେ ପିତା ପରମେଶ୍ୱର ଏହାକୁ କହିଥାନ୍ତି। ମୁଁ ଯଦି ସେପରି କହିଥାନ୍ତି ଯେ ଓର୍ମ୍ୟାନ୍ ନେଭିଲ୍ ଏପରି କହିଛନ୍ତି ବୋଲି ମୋର ଭାଇଟି କହନ୍ତି, ମାନ ମହାଶୟ ଏପରି କହନ୍ତି, ମୁଁ କହିପାରନ୍ତି ଯେ ଭାଇ ଭେଲି ଏପରି କହିଛନ୍ତି ଏହି ଠିକ ସ୍ଥାନରେ, କିମ୍ବା ଏହି ଭାଇମାନେ ମଧ୍ୟରୁ କେତେଜଣ ଅଥବା ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ହୋଇପାରନ୍ତି, ଆଉ ଆପଣମାନେ ଯାହା କହିଥିଲେ ମୁଁ ତାହା କେବଳ କହିଥିଲି। ମୁଁ ଯଦି ବିଶ୍ୱାସଘାତ ହୋଇଥାଏ ତେବେ ଆପଣ ଯାହା କିଛି କହିଥାନ୍ତି ମୁଁ କେବଳ ତାହାକୁ ହିଁ କହିଥାଏ। ଆଉ ସେ ବ୍ୟକ୍ତିଗଣ ଭାବବାଦୀ ହୋଇଥିବା କାରଣରୁ କହିଥିଲେ, ଏହା ତ ମୋର ଆପଣାର ନୁହେଁ, ଏହାକୁ ମୁଁ କହିବା ନିମନ୍ତେ କୌଣସି ପ୍ରକାର ଯୋଗ୍ୟ ନୁହେଁ, ମାତ୍ର ଏହା ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ତାହା ହିଁ ଅଟେ। ତେଣୁ ବାଇବଲ ଭାବବାଦୀଗଣଙ୍କ ଦ୍ୱାରା ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ତାହାର ଚେତନାପୂର୍ଣ୍ଣ ବାକ୍ୟଟି ଅଟେ। ଧ୍ୟାନ ଦିଅନ୍ତୁ, ସେମାନେ ଆପଣମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କ ଆତ୍ମାକୁ ଲାଭ କରିଥିଲେ, ଆଉ ଯେଉଁ ଘଟଣା ଗୁଡିକ ଘଟିବାକୁ ଯାଉଥିଲା ସେଗୁଡିକ ବିଷୟରେ ଭାବବାଣୀ କରିଥିଲେ, ଭାବବାଣୀ ଗୁଡିକର ବିଷୟରେ କହିଥିଲେ। ସେହି ଆଗତ ହେବାକୁ ଥିବା ଯୁଗ ଗୁଡିକରେ ଯେ କଣ ଘଟିବ ସେଗୁଡିକ ବିଷୟ ପୂର୍ବଭାସ କରି କହିଥିଲେ। ଯେତେବେଳେ ସେମାନେ ପ୍ରେରିତ ହୋଇଥିଲେ, ଦଣ୍ଡାୟମାନ ହୋଇଥିଲେ, ଶୋଇ ରହିଥିଲେ, ସେତେବେଳେ ଖ୍ରୀଷ୍ଟଙ୍କ ଆତ୍ମାକୁ ଆପଣମାନଙ୍କ ଉପରେ ଧାରଣ କରି ଚଳବଦ୍ଧ କରୁଥିଲେ, ତାହା ଏପରି ବହୁଳ ରୂପେ ସେମାନଙ୍କ ଉପରେ ଅଧିଷ୍ଠାନ ରହିଥିଲେ ଯେ ସେମାନେ ଖ୍ରୀଷ୍ଟଙ୍କ ସଦୃଶ କର୍ମ କରିଥିଲେ। ଆଉ ପାଠଗଣ ଏଗୁଡ଼ିକୁ ଯେତେ ପାଠ କରୁଥିଲେ ସେତେବେଳେ ସେମାନେ ଭାବୁଥିଲେ ଯେ ଭାବବାଦୀଗଣ ଆପଣାରୁ ଆପଣା ବିଷୟରେ କହୁଅଛନ୍ତି। ସେହି ଘଟଣାକୁ ଆପଣମାନେ ମନେ ପକାନ୍ତୁ, ଯେତେବେଳେ ନପୁଂସକ ଜଣକ ଯିଶାୟ 53:1 ପାଠ କରୁଥିଲେ, ସେ କିପରି ଭାବରେ ସେହି ଅଂଶକୁ ପାଠ କରିଥିଲେ ଯେ ସେ ଆମମାନଙ୍କ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ, ଆମମାନଙ୍କ ଅଧର୍ମ ନିମନ୍ତେ ଚୂର୍ଣ୍ଣ ହେଲେ, ଆମମାନଙ୍କ ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା, ପୁଣି ତାହାଙ୍କ କରୋନା ପ୍ରହାରରେ ଆମମାନେ ସୁସ୍ଥ ହେଲୁ। ନପୁଂସକ ଫିଲିପକୁ ପଚାରିଥିଲେ, ଭାବବାଦୀ କାହା ବିଷୟରେ ଏକଥା କହନ୍ତି, ଆପଣା ବିଷୟରେ ଅଥବା ଅନ୍ୟ କାହା ବିଷୟରେ ଏକଥା କହନ୍ତି? ଦେଖନ୍ତୁ, ତାହା ଯେ ଭାବବାଦୀ ଆପଣା ବିଷୟରେ କହୁଥିଲେ ଏପରି ବିଚାର କରାଯାଉଥିଲା। ଦେଖନ୍ତୁ, ଆତ୍ମାରେ ପରିପୂର୍ଣ୍ଣ ହୋଇ ଦାଉଦ ଚିତ୍କାର କରି କହିଥିଲେ, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ, ମୁଁ ଆପଣା ଅସ୍ଥି ସବୁ ଗଣିପାରେ। ଦାଉଦ ସେପରି କହିଥିଲେ, ସେମାନେ ମୋର ହସ୍ତପାଦ ବିଦ୍ଧ କରିଅଛନ୍ତି, ଯେପରିକି ଦାଉଦଙ୍କ କରିଥିଲେ, ସେମାନେ ମୋର ହସ୍ତ ଓ ପାଦ ବିଦ୍ଧ କରିଅଛନ୍ତି, କାରଣ ତୁମ୍ଭେ ମୋ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିମ୍ବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। ଜଣେ ପବିତ୍ର ବ୍ୟକ୍ତି ହୋଇଥିବା ପରି ଦାଉଦ ଆପଣା ସମ୍ବନ୍ଧରେ ଯେପରି ଏହା କହୁଥିଲେ ଜଣାଯାଉଅଛି, ତାହା ତ ଦାଉଦଙ୍କ ପୁତ୍ରଙ୍କ ସମ୍ବନ୍ଧରେ ହିଁ ଥିଲା। ସେହି ଅଙ୍କୁରିତ ବୀଜଟି, ସେହି ଆତ୍ମିକ ମାନ ବୀଜଟି ତ ସେହି ସ୍ଥାନରୁ ନିର୍ଗତ ହୋଇ ଆସିଥିଲେ। ଯଦ୍ୟପି ଦାଉଦ ସ୍ୱୟଂରୁ ଏକ ଅଗଣା ଜାତୀୟ ବୀଜ ଥିଲେ, ତଥାପି ହୃଦୟ ମଧ୍ୟରେ ଗହମର ବୀଜଟିଏ ବାସ କରି ରହିଥିଲା। ଆପଣମାନେ ଏହାକୁ ବୁଝିଲେ ତ? ସୁତରାଂ ସମ୍ପୂର୍ଣ୍ଣ ବାଇବଲ ତାହା ଜଣେ ମନୁଷ୍ୟର କଥିତ ବାକ୍ୟ ନୁହେଁ, କିମ୍ବା ତାହା କୌଣସି ଏକ ମନୁଷ୍ୟ ଦ୍ୱାରା ଲିଖିତ ହୋଇନାହିଁ, କିମ୍ବା ହୋଇନଥିଲା, ମନୁଷ୍ୟ ଦ୍ୱାରା ପରିଚିତ କରାଯାଇନଥିଲା, କିମ୍ବା ଏହା ସେପରି କରାଯାଇ ନପାରେ ମନୁଷ୍ୟ ଦ୍ୱାରା ପ୍ରକାଶିତ କରାଯାଇନଥିଲା। ଏହା ତ ସ୍ୱୟଂ ଈଶ୍ୱରଙ୍କ ଦ୍ୱାରା ପ୍ରକାଶିତ କରାଯାଇଥିବା ଈଶ୍ୱରଙ୍କର ବାକ୍ୟ ଅଟେ। ତାଙ୍କ ନିଜସ୍ୱ ବ୍ୟାଖ୍ୟାକାର ଜନକ ଖ୍ରୀଷ୍ଟ ଆପଣଙ୍କ ବାକ୍ୟ ମଧ୍ୟରେ ଥାଇ ସ୍ୱୟଂକୁ ପ୍ରକାଶିତ କରୁଅଛନ୍ତି। ଏଠାରେ ଦାଉଦଙ୍କ ମଧ୍ୟରେ ଖ୍ରୀଷ୍ଟ ଯେ ଅବସ୍ଥାନ କରି ରହିଅଛନ୍ତି ତାହାକୁ ଧ୍ୟାନ ଦିଅନ୍ତୁ। ଏପରିକି ଦାଉଦ ମଧ୍ୟ ସେତେବେଳେ ଚିନ୍ତା କରିପାରିନଥିଲେ, ତାଙ୍କର ବିଚାର ଶକ୍ତି ତାଙ୍କଠାରୁ ଲୋପ ପାଇଯାଇଥିଲା ଏପରିକି ତାହା ଥିଲା, ଆଉ ସେ ତ କୃଷ ଉପରେ ଝୁଲୁଥିଲେ, ଯେପରି ଧରଣର ପ୍ରତିମୂର୍ତ୍ତିଟିଏ ଆପଣମାନେ ଏହି ସ୍ଥାନରେ ଝୁଲୁଥିବାର ଦେଖିଥାନ୍ତି। କୃଷ ଉପରେ ଝୁଲି ରହିଥିଲେ ଆଉ ଚିତ୍କାର କରି କହିଥିଲେ, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ, ମୋର ଆପଣା ଅସ୍ଥି ସବୁ ମୁଁ ଗଣିପାରେ, ସେମାନେ ମୋର ହସ୍ତ ଓ ପାଦ ବିଦ୍ଧ କରିଅଛନ୍ତି, ସେମାନେ ମୋର ବକ୍ଷ ଦେଶକୁ ବିଦ୍ଧ କରିଅଛନ୍ତି। ଧ୍ୟାନ ଦିଅନ୍ତି ତ, ତୁମ୍ଭେ ମୋହର ନିକଟରୁ କାହିଁକି ଦୂରୀଭୂତ ହୋଇଅଛ? ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି, ବାସନର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି। ସେମାନେ ଓଷ୍ଠ ଲମ୍ବାଇ ମସ୍ତକ ହରାଇ କହନ୍ତି, ସେ ସଦାପ୍ରଭୁଙ୍କଠାରେ ଆପଣାର ନିର୍ଭର ରଖିଅଛି, ସେ ଆସି ତାହାକୁ ଉଦ୍ଧାର କରନ୍ତୁ, ଆଉ ସେ ଯେ ତାହାକୁ ରକ୍ଷା କରନ୍ତି। ଆସୁ ଏହା ମାନେ ଦେଖିବା, ଏହି ସମାନ ଧରଣର ବାକ୍ୟ ଗୁଡିକ କହୁଅଛନ୍ତି। ସୁତରାଂ ଆପଣମାନେ ଧ୍ୟାନ ଦିଅନ୍ତୁ, ଏହି ପୃଥିବୀ ପୃଷ୍ଠରେ ଈଶ୍ୱର ଯେତେବେଳେ ଦେହଧାରୀ କହି ଆସିଥିଲେ, ସେତେବେଳେ ସେ ସେହି ସମାନ ଧର ବାକ୍ୟ ଗୁଡିକ କହୁଥିଲେ ଯାହାକି ଦାଉଦ ପୂର୍ବେ କହି ସାରିଥିଲେ। ଆପଣମାନେ ଏହାକୁ ବୁଝିଲେ କି? ଆପଣମାନେ ଦେଖନ୍ତୁ, ଏହା ତ ମନୁଷ୍ୟର କଥିତ ବାକ୍ୟ ନୁହେଁ, ମାତ୍ର ଏହା ଈଶ୍ୱରଙ୍କର ବାକ୍ୟ ଅଟେ। ଦାଉଦଙ୍କ ମଧ୍ୟରେ ସେହି ଜଣଙ୍କ ଈଶ୍ୱର ହିଁ ଥିଲେ, ମାତ୍ର ତାହା ତ ଦାଉଦ କଦାପି ନଥିଲେ। ସେ ଯେ କଣ କହୁଅଛନ୍ତି ତାହାକୁ ମଧ୍ୟ ଦାଉଦ ଜାଣିନଥିଲେ, ସେ ତ ଆତ୍ମାରେ ବହୁଳ ରୂପେ ପୂର୍ଣ୍ଣ ହୋଇ ରହିଥିଲେ। ମୂଷା ମଧ୍ୟ ଠିକ ସେହି ପ୍ରଧାନ ଜଣେ ଭାବବାଦୀ ଥିଲେ, ସେ ଆତ୍ମାରେ ଏପରି ଭରପୁର ହୋଇ ରହିଥିଲେ ଯେ ସେ ଯେଉଁ ପରିସର ମଧ୍ୟରେ ବାସ କରି ରହିଥିଲେ ତହିଁରୁ ଉର୍ଦ୍ଧ୍ୱରେ ରହିଥିଲେ, ଆଉ ମୁଖାମୁଖି ହୋଇ ସେଠାରେ ଠିଆ ହୋଇ ରହିଥିଲେ, ସେହି ପ୍ରଜ୍ୱଳିତ ହେଉଥିବା ହୁଦା ନିକଟରେ ଉପସ୍ଥିତ ଥିଲେ, ଆଉ ସ୍ୱୟଂ ସେ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରୁଥିଲେ। ହଁ, ଈଶ୍ୱର କହିଥିଲେ, ଆପଣ ଆମ ପାଦୁକା ଖୋଲି ଦିଅ, କାରଣ ଯେଉଁ ଭୂମିରେ ତୁମେ ଠିଆ ହୋଇଅଛ ତାହା ପବିତ୍ର ଭୂମି ଅଟେ। ମୂଷା ଯେତେବେଳେ ସେହି ସ୍ଥାନରେ ଉପସ୍ଥିତ ଥିଲେ, ସେତେବେଳର ଘଟଣା ସମ୍ବନ୍ଧରେ ମୁଁ ଅନୁମାନ ଲଗାଇଥାଏ ଯେ ଯେପରି ଚିନ୍ତା କରିଥିବେ, ପ୍ରକୃତରେ କଣ ଘଟିଥିଲା, କଣ ହେଲା, ତାହା କିପରି ଧରଣର ଘଟଣା ଥିଲା। ପରମେଶ୍ୱର କହିଥିଲେ, ମିଶ୍ର ଦେଶ ଆଡ଼କୁ ଯାତ୍ରା କର, ମୁଁ ତୁମ ସହିତ ଗମନ କରିବି। ସେ କହିଥିଲେ, ଏହା ତ ମୋ ନିମନ୍ତେ ଏପରି ପ୍ରକୃତିସ୍ଥ ଅଟେ, ତେଣୁକରି ମୁଁ ଅବଶ୍ୟ ଯିବି। ସେ ଆପଣଙ୍କ ପତ୍ନୀଙ୍କୁ ଓ ସନ୍ତାନଗଣଙ୍କୁ ସଙ୍ଗ ନେଇଥିଲେ, ଆଉ ତାଙ୍କର ସନ୍ତାନଟିକୁ ପ୍ରକୃତରେ ସଙ୍ଗ ନେଇଥିଲେ, ଆପଣଙ୍କ ଜଷ୍ଟିକି ତାଙ୍କ ହାତରେ ଧରିଥିଲେ, ଆଉ ମିଶ୍ର ଦେଶ ଆଡ଼କୁ ଅଗ୍ରସର କରିଥିଲେ, ଲୋକମାନଙ୍କୁ ମୁକ୍ତି କରି ବାହାର କରି ଆଣିଥିଲେ। ଦେଖନ୍ତି ତ, ପରମେଶ୍ୱର ଭାବବାଦୀଙ୍କ ମାଧ୍ୟମରେ କଥାବାର୍ତ୍ତା କରୁଅଛନ୍ତି, ତାହା ତ ନିଶ୍ଚିତ ରୂପେ ସେ ଭାବବାଦୀ ନଥିଲେ, ମାତ୍ର ଇଏ ଈଶ୍ୱର ଥିଲେ ଯିଏକି କଥା କହୁଥିଲେ। ତେଣୁକରି ଭାବବାଦୀଗଣ ଆପଣାରୁ ତାହାକୁ କହିନଥିଲେ, କିଏ ଆମମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି? ଯିଶାୟା ଯେ ସେପରି କହିଅଛନ୍ତି ତାହାକୁ ଆପଣ ଲକ୍ଷ୍ୟ କରନ୍ତି କି? ଆମମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ସଦା ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢିଲେ, ଆଉ ଏହା ସତ୍ତ୍ୱେ ଯେ କିପରି ଭାବରେ ଆମମାନଙ୍କ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ, ଆମମାନଙ୍କ ଅଧର୍ମତା ନିମନ୍ତେ ଚୂର୍ଣ୍ଣ ହେଲେ, ଆମମାନଙ୍କ ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା, ପୁଣି ତାହାଙ୍କ ପ୍ରହାରରେ ଆମମାନେ ସୁସ୍ଥ ହେଲୁ, ଆମମାନେ ସୁସ୍ଥ ହୋଇଥିଲୁ, ଏହି ଯୁଗଟିରେ ନିମନ୍ତେ ସେହି ଦିନଠାରୁ ଆରମ୍ଭ କରି ସୁସ୍ଥ ହୋଇଥିଲୁ। ଆଉ ଯିଶାୟା ତ ଯୀଶୁଖ୍ରୀଷ୍ଟଙ୍କ ଆଗମନ କରିବାର 800 ବର୍ଷ ପୂର୍ବେ ସେପରି ଭାବାଣୀ କରିଥିଲେ। ଦେଖନ୍ତି ତ, ତାଙ୍କର କରୋନା ପ୍ରହାରରେ ଆମମାନେ ସୁସ୍ଥ ହେଲୁ, ଅତୀତ କାଳରେ ଘଟିଯାଇଥିବା କଥାଟି ଅଟେ, ସୁସ୍ଥ ହୋଇଥିଲୁ। ଓହୋ, ଆଶ୍ଚର୍ଯ୍ୟଜନକ ବିଷୟ! ଦେଖନ୍ତୁ ଈଶ୍ୱରଙ୍କ ବାକ୍ୟଟି କିପରି ତ୍ରୁଟିବିହୀନ ଅଟେ। ହେ ପଲ, ଏହାକୁ ବିଶ୍ୱାସ କର, ଆପଣାକୁ ଆପଣମାନଙ୍କୁ ପବିତ୍ର ପ୍ରଦାନ କରିବା ନିମନ୍ତେ ଏହା ହିଁ କେବଳ ଏକମାତ୍ର ଉଦ୍ଦେଶ୍ୟ ଅଟେ। ଅନ୍ୟାନ୍ୟ ବାକ୍ୟ ଗୁଡିକ, ସେଗୁଡିକ କେତେ ବାକ୍ ଚତୁରୀ ସହିତରେ ଯେ ଲିଖିତ ହୋଇଅଛି ତାହାକୁ ମୁଁ ଭୃକ୍ଷେପ କରିନଥାଏ। କିପରି ଧରଣର ଯେ ଅଟେ, କେଉଁ ମାନଙ୍କ ଦ୍ୱାରା ତାହା ଯେ ପରିଚିତ କରାଯାଇଅଛି, ଯେଉଁ ସଂସ୍ଥାଟି ମଧ୍ୟରେ ସେମାନେ ଯେ ଆସିଛନ୍ତି, କିମ୍ବା ସେହି ବ୍ୟକ୍ତିଟି ଯେ କେତେ ଚତୁର ଅଟନ୍ତି, ସେଗୁଡିକୁ ମୁଁ ଭୃକ୍ଷେପ କରିନଥାଏ। କାରଣ ଯାହା କିଛି ଶିକ୍ଷା ବାକ୍ୟ ବିରୋଧରେ ରହିଅଛି ସେସବୁ ଅବହେଳିତ କରି ଦେବାକୁ ହିଁ ଅଛି। ବାଇବଲ ସେହି ପଦପର୍ବକୁ ଆପଣମାନେ ଲେଖିଦେବାକୁ ଇଚ୍ଛା କରନ୍ତି କି? ତା ଗାଲାତୀୟ 1 8 ପଦଟି ଅଟେ। ଲକ୍ଷ୍ୟ କରନ୍ତି କି? ପାଉଲ ଏପରି କହିଥିଲେ, କିନ୍ତୁ ଯେଉଁ ସୁସମାଚାର ଆମ୍ଭେ କିମ୍ବା ସ୍ୱର୍ଗଦୂତ ହେଲେ ଯଦି କେହି ତଦ୍ଭିନ୍ନୁ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସ୍ୱର୍ଗରୁ କେହି ଜଣେ ଦୂତ ତୁମମାନଙ୍କ ମଧ୍ୟକୁ ଯଦି ଆସେ, ଜଣେ ଜ୍ୟୋତିର୍ମୟ ଦୂତ ଯଦି ହୋଇଥାଏ ଆଉ ଆସି ଠିଆ ହୋଇଯାଇଥାଏ, ହେ ବାଳକ, ଏ ଯୁଗଟି ନିମନ୍ତେ ତାହା ଏକ ବାଜି ପରି ଅଟେ, ସେପରି ନୁହେଁ କି? ହଁ, କେହି ଜଣେ ତେଜସ୍ୱୀ ସ୍ୱର୍ଗଦୂତ ଯଦି ସେଠାକୁ ଆସେ ଆଉ ସମ୍ମୁଖରେ ଠିଆ ହୋଇଯାଏ, ଆଉ ଯେଉଁ ଶିକ୍ଷା ଗୁଡିକ ବାଇବଲର ବିରୋଧରେ ଅଟେ, ସେପରି ଶିକ୍ଷା ଗୁଡିକ ଯଦି ଦିଏ, ତେବେ ଆପଣମାନେ କହିବେ, ରେ ସୈତାନ, ମୋ ଠାରୁ ଦୂରକୁ ଚାଲିଯା, ତାହା ହିଁ ଉଚିତ ପ୍ରକାର ଆଚରଣଟି ଅଟେ। ଯଦି ବା ସେ ଜଣେ ବିଶ୍ୱପ ହୋଇଥାନ୍ତି, ଯଦି ବା ଜଣେ ଅନ୍ୟ କେହି ବିଶିଷ୍ଟ ବ୍ୟକ୍ତି ହୋଇଥାନ୍ତି, ସେ ଯେ କହି ହୋଇଥାନ୍ତା କାହିଁକି, ତଥାପି ସେହି ବାଇବଲର ଶିକ୍ଷାକୁ ସେ ଯଦି ଉଚିତ ରୂପେ ଶିକ୍ଷା ନ ଦିଅନ୍ତି, ବାକ୍ୟ ପରେ ବାକ୍ୟ ସେପରି ଶିକ୍ଷା ନ ଦିଅନ୍ତି, ତେବେ ଆପଣମାନେ ତାଙ୍କୁ କଦାପି ବିଶ୍ୱାସ କରନ୍ତୁ ନାହିଁ। ତାଙ୍କୁ ଧ୍ୟାନ ଦେଇ ଦେଖନ୍ତୁ, ସେ ଯେତେବେଳେ ଆପଣଙ୍କୁ ବାଇବଲ ସହିତ କଢାଇ ନେବେ, ସେ ଏକ ନିଶ୍ଚିତ ସ୍ଥାନଟି ଆଡ଼କୁ ଆପଣଙ୍କୁ କଢାଇ ନେବେ, ଏବଂ ସେହି ସ୍ଥାନରେ ଏହାକୁ ଅବସ୍ଥାପିତ କରାଇବେ। ବାଇବଲ ଯେ ଏକ ପ୍ରକାର ବିଷୟକୁ ଶିକ୍ଷା ଦେଇଥାଏ ତାହାକୁ ଆପଣ ଯେତେବେଳେ ଦେଖନ୍ତି ଆଉ ସେ ତାହାକୁ ଅନ୍ୟଥା କହିଦେଇଥାନ୍ତି ସେତେବେଳେ ଠିକ ସେହି ସ୍ଥାନରେ ହିଁ ତାଙ୍କୁ ଧ୍ୟାନ ଦେଇ ଦେଖନ୍ତୁ ଦେଖନ୍ତୁ ତାହା ତ ସେଭଳି ଧରଣର କାର୍ଯ୍ୟଟି ଥିଲା ଯାହାକୁ କି ହବା ହିଁ କରିଥିଲେ। ସେ ତ ସବୁକିଛି ଶିକ୍ଷା ସହିତ ନିର୍ମୂଳ ଭାବରେ ଗମନ କରିଥିଲେ ଆଉ ସବୁକିଛି ବିଷୟକୁ ଉଚିତ ପ୍ରକାର କହିଥିଲେ। ଆଚ୍ଛା ତେବେ ଈଶ୍ୱର ଏହାକୁ ଠିକ ସେପରି ଭାବରେ କହିଥିଲେ ହବା ତାହା ତ ସତ୍ୟ କଥା ଅଟେ। ଆମେନ୍। ଆମମାନେ ତାହାକୁ ବିଶ୍ୱାସ କରିଥାଉ ସମଷ୍ଟିଗତ ରୂପେ ବିଶ୍ୱାସ କରିଥାଉ। ଆଚ୍ଛା ତେବେ ଈଶ୍ୱର ଏହାକୁ ସେପରି କହିଥିଲେ ଆମେନ୍। ଆମମାନେ ମଣ୍ଡଳୀ ଭାବେ ତାହାକୁ ବିଶ୍ୱାସ କରିଥାଉ। ଈଶ୍ୱର ଏହାକୁ ସେପରି କହିଥିଲେ ଆମେ ତାହାକୁ ନିଶ୍ଚିତ ରୂପେ ବିଶ୍ୱାସ କରିଥାଉ। ଆଚ୍ଛା ତେବେ ଈଶ୍ୱର ତ ତଥାପି କହିଥିଲେ ଯେ ଆମମାନେ ମୃତ୍ୟୁଭୋଗ କରିବୁ। ହଁ, ସେ ଜଣେ ଉତ୍ତମ ସ୍ୱବିଶିଷ୍ଟ ଈଶ୍ୱର ଅଟନ୍ତି, ତାହାକୁ ଆପଣମାନେ ସମସ୍ତେ ଜାଣନ୍ତି। ସେ ଯେ କରିବେ ନାହିଁ ଏପରି ଏକ କଥାକୁ ସେ କଦାପି କହି ନଥିଲେ ତାହା ତ ଆପଣମାନେ ଜାଣନ୍ତି, ତଥାପି ନିଶ୍ଚିତ ରୂପେ। ଓହୋ, କିମ୍ବା ଆଶ୍ଚର୍ଯ୍ୟ ବିଷୟ, ସେଠାରେ ସେ ରହିଅଛି। ଆଉ ସେପରି ଭାବରେ ସେ ଯଦି ପ୍ରତାରଣା ଜନକ ଥିଲା ଆଉ ବାଇବଲ ଏପରି କହିଥିଲା ଯେ ଯଦି ସମ୍ଭବପର ହୁଏ ତେବେ ଯୁଗାନ୍ତର ଦିନମାନଙ୍କରେ ସେ ମନୋନୀତ ମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ। ଆଜି ଆମମାନଙ୍କୁ କେଉଁ ସ୍ଥାନରେ ଉପସ୍ଥିତ ହେବା ବାଞ୍ଛନୀୟ ଅଟେ? ହେ ବନ୍ଧୁଗଣ, କେଉଁ ସ୍ଥାନରେ? ଆଉ ସନ୍ଡେ ସ୍କୁଲର ଏହି କ୍ଷୁଦ୍ର ପାଠ୍ୟକ୍ରମ ଗୁଡିକ ଏଗୁଡ଼ିକୁ ଅତି ସୁସ୍ପଷ୍ଟ ରୂପେ ପରିଚିତ କରାଇବା ଉଚିତ ବିଷୟ ଅଟେ। ଆମମାନଙ୍କ ହୃଦୟର ଅଧିକ ନିକଟବର୍ତ୍ତୀ କରିବା ଯେ ଉଚିତ ପ୍ରକାର ବିଷୟ ଅଟେ, ଏହାକୁ ଆପଣମାନେ ଜାଣନ୍ତି। ଧ୍ୟାନ କରିବା ହୁଅନ୍ତୁ, ଆମମାନଙ୍କୁ ଅତି ନିକଟବର୍ତ୍ତୀ ହୋଇ ଶୁଣିବାଟା ଉଚିତ ପ୍ରକାର ବିଷୟ ଅଟେ। ଆଉ ସେହି ଶିକ୍ଷାଟି ଯେ କେତେ ପ୍ରତାରଣାପୂର୍ଣ୍ଣ ଶିକ୍ଷା ଅଟେ ତାହାକୁ ଧ୍ୟାନ କରିବା ଉଚିତ ବିଷୟ ଅଟେ। ଆମମାନେ ଯେ କରି ନପାରୁ ଏହାକୁ ଧ୍ୟାନ ଦିଅନ୍ତୁ, ଆମମାନଙ୍କୁ କରିବାଟା ଉଚିତ ନୁହେଁ। ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଶିକ୍ଷାକୁ ଶ୍ରବଣ କରିବା ଆମମାନଙ୍କର ଉଚିତ ହେବ ନାହିଁ। କେତେ ଯେ ଶିକ୍ଷିତ ପୁଣି କେତେ ଚତୁର ବ୍ୟକ୍ତି ଅଟନ୍ତି ତାହାକୁ ଆମେ ଭୃକ୍ଷେପ କରିନଥାଉ। ହିତୋପଦେଶରେ ଏପରି ଲିଖିତ ହୋଇଅଛି ଯେ ଆମମାନଙ୍କୁ ଯୁକ୍ତିତର୍କ ଗୁଡିକରୁ ଦୂରେଇ ରହିବାକୁ ଅଛି। ଲକ୍ଷ୍ୟ କରନ୍ତି ତ, ବର୍ତ୍ତମାନ ଏହି ଦ୍ୱିତୀୟ ପ୍ରକାରର ସ୍ତରରେ ସର୍ବପ୍ରଥମ ସ୍ତରଟି ଆମମାନଙ୍କ ଦୃଷ୍ଟିଶକ୍ତିଟି ଅଟେ। ଚାଖିବାର, ଅନୁଭବ କରିବାର, ଆଘ୍ରାଣ କରିବାର ଏବଂ ଶ୍ରବଣ କରିବାର ଶକ୍ତି ଗୁଡିକ ଅଟେ। ତାହା ତ ଆପଣମାନଙ୍କର ବାହ୍ୟିକ ଶରୀର ଅବସ୍ଥାଟି ଅଟେ। ଆଉ ଅନ୍ତର୍ହିତ ଶରୀରଟି ମଧ୍ୟରେ ଯାହାକି ଆତ୍ମା ଅଟେ ତାହା ତ ଯୁକ୍ତିତର୍କ ବିଷୟରେ ଏବଂ ଚିନ୍ତା ଗୁଡିକର ଭରପୁର ଅଟେ, ତଥା ସେପରି ଅନ୍ୟାନ୍ୟ ବିଷୟ ଗୁଡିକରେ ମଧ୍ୟ ଭରପୁର ଅଟେ। ଆମମାନେ ସେହି ସକଳ ପ୍ରକାରର ବିଷୟ ଗୁଡିକୁ ପରିତ୍ୟାଗ କରିବାକୁ ଅଛି। ସତର୍କ କରିପାରନ୍ତି ନାହିଁ, କହି ନ ପାରନ୍ତି ଯେ ବର୍ତ୍ତମାନ ନିରବ ରହନ୍ତୁ। ଈଶ୍ୱର ଯଦି ଉତ୍ତମ ସ୍ୱବିଶିଷ୍ଟ ଈଶ୍ୱର ହୋଇଥାନ୍ତି ଆଉ ସେ ଯେ ସେପରି ଧରଣ ଅଟନ୍ତି ଏ ବିଷୟରେ ଆମମାନେ ବହୁତ କିଛି କୁହାଯାଇଅଛୁ। ସେ ଯଦି ଉତ୍ତମ ସ୍ୱଭାବିଷ୍ଟ ଈଶ୍ୱର ହୋଇଥାନ୍ତି ଆଉ ସେ ଯଦି ବିଶ୍ୱାସଯୋଗ୍ୟ ହୋଇଥାନ୍ତି, ଯଦ୍ୟପି ତାହା ଯେ ଉଚିତ ପ୍ରକାର ଶିକ୍ଷାଟି ଅଟେ, ଏପରି ଏକ ବିଷୟକୁ ଯଦ୍ୟପି ବାଇବଲରେ ମୁଁ ଦେଖିପାରି ନଥାଏ, ତଥାପି ମୁଁ ବିଶ୍ୱାସଯୋଗ୍ୟ ରହିଥାଏ, ତେବେ ମୁଁ ପରିତ୍ରାଣ ପାଇବି। ଆପଣ ବିନାଶମୁଖୀ ହେବେ। ଆପଣମାନେ ଆରାଧନାକୁ ଯଦି ଯାଆନ୍ତି ଆଉ ଯାହାକୁ ମୁଁ ଉଚିତ ପ୍ରକାର କର୍ତ୍ତବ୍ୟ ବୋଲି ବିଶ୍ୱାସ କରିଥାଏ, କେବଳ ତାହାକୁ ଯଦି ଆପଣମାନେ କରନ୍ତି ଆଉ ଯାହାକୁ ମୁଁ ଯଥାର୍ଥ ଧରଣ ବିଷୟ ବୋଲି ବିଚାର କରିଥାଏ କେବଳ ତାହାକୁ ଯଦି କରନ୍ତି, ଆଚ୍ଛା ତେବେ ମୁଁ ତ ଆପଣମାନେ ତଥାପି ବିନାଶ ହୋଇଯିବେ। ମନୁଷ୍ୟର ଦୃଷ୍ଟିରେ କୌଣସି ନା କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। ଧ୍ୟାନ ଦିଅନ୍ତି ତ, ଆପଣ କଦାପି ପରିତ୍ରାଣ ପାଇବେ ନାହିଁ, ଆପଣ ତ ବିନାଶ ହୋଇଯିବେ। ଲକ୍ଷ୍ୟ କରନ୍ତି ତ, ଦେଖନ୍ତି ତ, ମୁଁ ତ ଅନ୍ତର ମଧ୍ୟରୁ ଆୟତ୍ତ କରୁଥିବା ବ୍ୟକ୍ତିଙ୍କ ସଦୃଶ ହେବାକୁ ଅବଶ୍ୟ ପସନ୍ଦ କରିବି। ଆଚ୍ଛା ତେବେ ଭାଇ ବ୍ରହ୍ମ, ମୁଁ ତ ପରଭାଷାରେ କଥାବାର୍ତ୍ତା କରିଥିଲି। ଭାଇ ବ୍ରହ୍ମ, ପରଭାଷାରେ କଥାବାର୍ତ୍ତା କରିବା ବିଷୟଟିକୁ ଆପଣ ବିଶ୍ୱାସ କରିନାହାନ୍ତି କରନ୍ତି ନାହିଁ କି? ନିଶ୍ଚିତ ରୂପେ କରେ। ଆଚ୍ଛା ତେବେ ମୁଁ ତ ଚିତ୍କାର କରିଥିଲି, ଆପଣ ତାହାକୁ ବିଶ୍ୱାସ କରନ୍ତି ନାହିଁ କି? ଆଜ୍ଞା, ମୁଁ ସେପରି କରିଥାଏ। ମୁଁ ଏକ ଉତ୍ତମ ଖ୍ରୀଷ୍ଟିଆନ ଜୀବନଯାପନ କରିଅଛି, ଆପଣ ତାହାକୁ ବିଶ୍ୱାସ କରନ୍ତି ନାହିଁ କି? ଆଜ୍ଞା, ହଁ, ମୁଁ ସେପରି କରିଥାଏ। ଏହା ସତ୍ତ୍ୱେ ଆପଣ ଯେ ଉଦ୍ଧାର ପାଇଯାଇଛନ୍ତି ଏହା ତାହାର ପ୍ରମାଣିକ ଅର୍ଥ ନୁହେଁ। ଆପଣ ଯେ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି ଏଥିରେ ସନ୍ଦେହ ନାହିଁ। ଆପଣ ଜଣେ ପବିତ୍ର, ବିଶୁଦ୍ଧ, ଉତ୍ତମ ସ୍ୱଭାବ ବିଶିଷ୍ଟ ତଥା ଉତ୍ତମ ବ୍ୟକ୍ତି ଅଟନ୍ତି ଏଥିରେ ମଧ୍ୟ ସନ୍ଦେହ ନାହିଁ। ସେହି ଯାଜକଗଣ ମଧ୍ୟ ସେପରି ସ୍ୱଭାବ ବିଶିଷ୍ଟ ବ୍ୟକ୍ତିଗଣ ଥିଲେ, ହୃଦୟର ଗଭୀର ସ୍ଥାନରୁ ଅତି ଧାର୍ମିକ ଥିଲେ, ଏପରି ଧାର୍ମିକ ମନା ଥିଲେ ଯେ କେବଳ ଗୋଟିଏ ମାତ୍ର ବାକ୍ୟ ଭେଦଭାବଟି ଯଦି କରାଯାଇଥିଲା ସେ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରସ୍ତ୍ରଘାତ କରିବା ସହିବାକୁ ପଡୁଥିଲା। ଈଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ କିଛି ଅପକର୍ମ କରିବାର ଅର୍ଥ ମୃତ୍ୟୁବରଣ କରିବାକୁ ପଡୁଥିଲା। ଆମମାନଙ୍କ ରାଷ୍ଟ୍ରପତି ସହିତ ତାହା ହିଁ ଉପଯୁକ୍ତ ଧରଣର ବ୍ୟବହାରଟି ହେବା ବାଞ୍ଛନୀୟ ଅଟେ। ଆଜିର ଜଗତରେ ବିଭ୍ରାଟର ଏପରି ଧରଣର ଜଘନ୍ୟତାଟି ଏଥିପାଇଁ ଦେଖିବାକୁ ମିଳିଥାଏ, ଯେହେତୁ ଦଣ୍ଡାଦେଶଟି ସେତିକି କଠିନ ନୁହେଁ। କେହି ଜଣେ ପୁରୁଷ ଅନ୍ୟ ଜଣେ ପୁରୁଷଙ୍କ ସ୍ତ୍ରୀଙ୍କୁ ନେଇ ପଳାଉଥିବା ଅବସ୍ଥାରେ ଯଦି ଧରା ପଡ଼ିଯାଆନ୍ତି, ତେବେ ଉଭୟଙ୍କୁ ସର୍ବସାଧାରଣଙ୍କ ନିକଟକୁ ଘେନି ଆସିବା ଉଚିତ ବିଷୟ ଅଟେ। ଆଉ ସର୍ବସାଧାରଣଙ୍କ ସମ୍ମୁଖରେ ସେମାନଙ୍କୁ ଆସିବା ଉତ୍ତାରେ ସେମାନଙ୍କ ମୁଖାଟିକୁ ଖୋଲି ପକାଇବା ଉଚିତ ବିଷୟ ଅଟେ। ଆଉ ତାପରେ ସେମାନଙ୍କୁ ବନ୍ଧନମୁକ୍ତ କରିବା ଉଚିତ ଅଟେ, ତାହିଁ ସତ୍ୟ କଥା ଅଟେ। ରାସ୍ତାରେ ଯାଉଥିବା ସମୟରେ କେହି ଜଣେ ବ୍ୟକ୍ତି ନିୟମ ଲଙ୍ଘନ କରିବାର କୌଣସି ଅନ୍ୟ କ୍ରମ ଯଦି କରନ୍ତି, ଦ୍ରୁତ ଗତିରେ ଗାଡ଼ିକୁ ଯଦି ଚଳାଉଥାନ୍ତି, ତେବେ 10 ବର୍ଷରୁ ଅଧିକ କାରାଦଣ୍ଡ ଅପରାଧ ତାଙ୍କୁ ସହଣ କରିବାକୁ ଦେବା ଉଚିତ ହିଁ ହେବ। ତାଙ୍କୁ ପୂର୍ବରୁ ସଂକଳ୍ପିତ କରିଥିବା ନରହତ୍ୟା ଦୋଷରେ ଦୋଷୀ କରି ଦଣ୍ଡିତ କରିବା ଉଚିତ ବିଷୟ ଅଟେ। ଦେଖନ୍ତି ତ, ଏଗୁଡ଼ିକ ତ ଠିକ୍ ସେହିପରି ଧରଣର ଦଣ୍ଡ ବ୍ୟବସ୍ଥା ଗୁଡ଼ିକୁ ଆପଣମାନେ ସ୍ଥିର କରି ଏପରି ଧରଣର ଆପଣଙ୍କୁ ଆପଣମାନେ ବହୁଳ ରୂପେ କମ୍ କରିଦେଇପାରିବେ। ମାତ୍ର କେହି ଜଣେ କୁଟୀର ସ୍ୱଭାବ ବିଶିଷ୍ଟ ରାଜନୀତିଜ୍ଞ ଏହା ବିରୋଧରେ ଠିଆ ହୋଇଥାନ୍ତି ଏବଂ ତାହାକୁ ବ୍ୟତିକ୍ରମ କରିବାକୁ ଚେଷ୍ଟା କରିଥାନ୍ତି, ତଥାପି କହିଥାନ୍ତି ଯେ ଆଚ୍ଛା, ସେ ତ କିଛି ପରିମାଣରେ ମଦ୍ୟପାନ କରିଥିଲେ, ଯେପରି ନିଶାଗ୍ରସ୍ତ ଥିଲେ, ମାତ୍ର ବାସ୍ତବରେ ସେପରି କହିବାକୁ ତାଙ୍କ ଇଚ୍ଛା ନଥିଲା। ଆଉ ସେହି ବ୍ୟକ୍ତିଙ୍କୁ ମାରି ପକାଇଥିଲେ, ପତ୍ନୀଙ୍କୁ ତଥା ସନ୍ତାନଗଣଙ୍କ ଏକ ଦଳକୁ ଅନାଥ କରି ପକାଇଥିଲେ। ତେବେ ସେପରି ଧରଣର ଏକ ଅଯୋଗ୍ୟ ବ୍ୟକ୍ତିଙ୍କୁ ସେହି ରାଜନୀତି ବିଚାରଗୁଡ଼ିକର ସହିତ ବିନାଶ ହେବାକୁ ଦିଅନ୍ତୁ, ତାହା ତ ଜଗତର ଅବସ୍ଥାଟି ଅଟେ, ତାହା ଶୈତାନର ଆଚରଣଟି ଅଟେ। ଈଶ୍ୱର ପରି କହିଥିଲେ, କେହି ଜଣେ ବ୍ୟକ୍ତି ବ୍ୟଭିଚାର କର୍ମ କରୁଥିବା ଲିପ୍ତ ଥାଏ ଯଦି ଧରା ପଡ଼ନ୍ତି, କିମ୍ବା ଜଣେ ମହିଳା ଯଦି ସେପରି ଧରା ପଡ଼ନ୍ତି, ତେବେ ସେମାନଙ୍କୁ ରାସ୍ତାକୁ କାଢି ଆଣି ସେମାନଙ୍କୁ ପ୍ରସ୍ତଘାତ କରି ମାରି ପକାଇବା ଶ୍ରେୟସ୍କର ଅଟେ, ତାହା ନ୍ୟାୟଚିତ ବିଚାରତି ଅଟେ। ଧ୍ୟାନ ଦିଅନ୍ତି ତ, ବିଶ୍ରାମବାର ଦିନ କେହି ଜଣେ ବ୍ୟକ୍ତି ଯଷ୍ଟିଟିଏ ଯଦି ଧରନ୍ତି, ତେବେ ତାହାଙ୍କୁ ବାହାରକୁ ନେଇଯାଇ ତାଙ୍କୁ ପ୍ରସ୍ତରାଘାତ କର। ସେମାନେ ତ ସେହିପରି ଆଜ୍ଞା ଗୁଡ଼ିକ ସହିତ ଜୀବନଯାପନ କରି ରହିଥିଲେ। ଆଉ ଏତେବେଳେ ଦେଖନ୍ତୁ, ସେପରି ଧରଣର ବ୍ୟବସ୍ଥା ଗୁଡ଼ିକ ତ ଆମ ମଧ୍ୟରେ ଆଉ ରହିନାହିଁ। ତଥାପି ହେ ଖ୍ରୀଷ୍ଟିଆନ, ସେହି ମଣ୍ଡଳୀଟି ଯାହାକୁ ଆଜିର ପ୍ରାତଃକାଳରେ ମୁଁ ପ୍ରଚାର କରି କହୁଅଛି, ସେମାନଙ୍କୁ ମୁଁ କହେ ଯେ ଈଶ୍ୱରଙ୍କ ବାକ୍ୟ ଆପଣମାନଙ୍କ ହୃଦୟ ମଧ୍ୟରେ ରହିଅଛି। ଦେଖନ୍ତି ତ, ଏହାକୁ ପାଳନ କରିବା ନିମନ୍ତେ ଆପଣମାନଙ୍କ ହୃଦୟ ମଧ୍ୟରେ ସେପରି କୌଣସି ଅଭିଳାଷା ରହିନାହିଁ, ଏହା ସେଠାରେ ସେହି ମଧ୍ୟବର୍ତ୍ତୀ ସ୍ଥାନରେ ରହିଅଛି। ଆପଣମାନଙ୍କୁ ଈଶ୍ୱରଙ୍କ ବାକ୍ୟକୁ ଅତି ନିଷ୍କପଟ ରୂପେ ପାଳନ କରିବାକୁ ହିଁ ଅଛି, ତାହା ଯେ କିପରି ଧରଣର ଅଟେ ଏଥିପାଇଁ ଭୃକ୍ଷେପ କରିବାର କିଛି ନାହିଁ। ତଥାପି ତାହା ଯେପରି ଭାବେ ପରିଚିତ ଅଟେ ନା କାହିଁକି, ଠିକ ସେହିପରି ଭାବରେ ତାହାକୁ ରକ୍ଷା କରିବାକୁ ଅଛି। ଯଦି ଦଳଦେଶର ନିକଟରେ ଏକ ଗାଲିଚା କରି ଯଦି ଈଶ୍ୱର ମୋତେ ଆବଶ୍ୟକ କରିଥାନ୍ତି, ତେବେ ଆପଣ ସେହି ଗାଲିଚାଟି ହେଉନ୍ତୁ, ଆପଣଙ୍କ ନିମନ୍ତେ ସେପରି ଇଚ୍ଛା କରିଥାନ୍ତି। ଆଉ ସେପରି ସୁଯୋଗଟିକୁ ଲାଭ କରିବା ଯୋଗୁଁ ଆପଣ ଅତ୍ୟନ୍ତ ଆନନ୍ଦିତ ହୋଇଥାନ୍ତି। ତାହା ଯାହା କିଛି ହୋଇଥାଏ କାହିଁକି ସେଥିରେ କିଛି ଯାଇ ଆସେ ନାହିଁ, ମାତ୍ର ଆପଣଙ୍କୁ ତ ଦ୍ୱାର ଗାଲିଚାଟି ହେବାକୁ ଅଛି। ଧ୍ୟାନ ଦିଅନ୍ତି ତ, ଆପଣ ଯାହା କିଛି କାର୍ଯ୍ୟକୁ କରନ୍ତୁ ବୋଲି ଈଶ୍ୱର ଆପଣଙ୍କ ନିମନ୍ତେ ଇଚ୍ଛା କରିଥାନ୍ତି, ତାହା ହିଁ ସେହି କାର୍ଯ୍ୟଟି ଅଟେ ଯାହାକୁ ଆପଣ କରିବାକୁ ଚାହିଁଥାନ୍ତି, ଯେହେତୁ ଏହା ହିଁ ଈଶ୍ୱରଙ୍କର ଅଭିଳାଷା ଅଟେ। ଆଉ ତାହା ହିଁ ସେହି ସ୍ଥାନଟି ଅଟେ ଯେଉଁ ସ୍ଥାନରେ ଈଶ୍ୱର ପ୍ରତି ଆପଣଙ୍କ ଥିବା ପ୍ରକୃତ ପ୍ରେମ, ଯୋଗ୍ୟ ବିଶ୍ୱାସ ଏବଂ ବାସ୍ତବର ବିଶ୍ୱାସଟି ଦେଖିବାକୁ ମିଳିଥାଏ। ଆମେ ତେବେ ଦେଖିଲୁ ଯେ କେହି ଜଣେ ସ୍ୱର୍ଗଦୂତ ଯାହାକି ପ୍ରଚାରିତ ହୋଇଅଛି, ତଦ୍ଭିନ୍ନ ଅନ୍ୟ କୌଣସି ଶିକ୍ଷା ସ୍ୱର୍ଗରୁ ଯଦି ଆସି ସେ ପ୍ରଚାର କରନ୍ତି, ତେବେ ବାଇବଲ କହିଥାଏ ଯେ ସେ ସମ୍ପୂର୍ଣ୍ଣ ରୂପେ ସାପଗ୍ରସ୍ତ ହେଉନ୍ତୁ। କେହି ସେପରି କରିପାରନ୍ତି ନାହିଁ, ସେପରି କଦାପି ହେବା ଉଚିତ ନୁହେଁ। ତାହାକୁ ଯେପରି ଭାବରେ ପ୍ରଚାର କରାଯାଇଅଛି ଅଭିଜ୍ଞ ରୂପେ ସେହିପରି ହେବା ବାଞ୍ଛନୀୟ ଅଟେ। ପୁନଶ୍ଚ ପ୍ରକାଶିତ ବାକ୍ୟର 22:18-19 ପଦ ଗୁଡ଼ିକରେ ଆମେ ପାଠ କରିଥାଉ, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶ ଗୁଡ଼ିକ ଈଶ୍ୱର ତା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବରେ ପୁସ୍ତକର କୌଣସି ବାକ୍ୟକୁ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାର ଅଂଶ ଲୋପ କରିବେ। ସତ୍ୟ କଥା ଅଟେ, ଈଶ୍ୱର ତାର ଅଂଶକୁ ଲୋପ କରିବେ। ଯଦ୍ୟପି ସେ ଜଣେ ସେବକ ହୋଇଥାନ୍ତି ନା କାହିଁକି, ସେ ଅନ୍ୟ କେହି ହୋଇଥାନ୍ତୁ ନା କାହିଁକି, ଆଉ ତାଙ୍କ ଶିକ୍ଷାଟି ତାଙ୍କ ନାମ ଜୀବନ ପୁସ୍ତକ ଲିଖିତ ହୋଇ ରହିଅଛି। ଈଶ୍ୱର କହିଥିଲେ, ମୁଁ ତାର ନାମକୁ ତହିଁରୁ ପୋଛି ପକାଇବି, ତାହା ହିଁ ସତ୍ୟ କଥା ଅଟେ। ଏହା ସଙ୍ଗରେ ସେ କୌଣସି ଶିକ୍ଷା ଯଦି ଯୋଗ କରେ, କିମ୍ବା ସେଥିରୁ ଗୋଟିଏ ମାତ୍ର ଶବ୍ଦକୁ ଯଦି ଲୋପ କରେ, ତେବେ ତାର ଅଂଶକୁ ଲୋପ କରିଦେବି, ତାହା ହିଁ ଅପରିବର୍ତ୍ତନଶୀଳ ପରମେଶ୍ୱରଙ୍କର ନିଷ୍ଠାବାନ ବାକ୍ୟ ସହିତ ଯୋଗ୍ୟ ଆଚରଣଟି ଅଟେ। ଲକ୍ଷ୍ୟ କରନ୍ତି ତ, ଆପଣମାନେ ମଣ୍ଡଳୀର ନିୟମରେ ପରିବର୍ତ୍ତନ କରିପାରନ୍ତି, କିମ୍ବା ସେଥିରେ କିଛି ଯୋଗ କରିପାରନ୍ତି, କିନ୍ତୁ ବାକ୍ୟ ସହିତ ଯୋଗ ଆଦୌ କରନ୍ତୁ ନାହିଁ, ଏଥିରୁ କିଛି ଲୋପ କରନ୍ତୁ ନାହିଁ। ଯେହେତୁ ଜୀବନ ପୁସ୍ତକରୁ ଈଶ୍ୱର ଆପଣ ନାମକୁ ଅବଶ୍ୟ ଲୋପ କରିଦେବେ, ଆଉ ତାହା ସେପରି ଧରଣ ଅଟେ। ଏହାକୁ ଧ୍ୟାନ ଦିଅନ୍ତୁ, ଆପଣମାନେ ଏଥିରେ ଯୋଗ କରିପାରନ୍ତି ନାହିଁ କିମ୍ବା ଏଥିରେ କିଛି ଲୋପ କରିପାରନ୍ତି ନାହିଁ। ଯାହା ଲେଖାଯାଇଅଛି ବା ଦିଆଯାଇଅଛି ତାହାକୁ ଠିକ ସେହିପରି ଭାବରେ ରଖିଥାନ୍ତୁ। ଏହା କୌଣସି ପ୍ରକାର ବ୍ୟାଖ୍ୟାକୁ ଆବଶ୍ୟକ କରିନଥାଏ, ଯେହେତୁ ଈଶ୍ୱର ଯେ ସ୍ୱୟଂରୁ ଆପଣଙ୍କ ବାକ୍ୟକୁ ବ୍ୟାଖ୍ୟା କରିଥାନ୍ତି। ଏହା ହିଁ ବାଇବଲ ଶିକ୍ଷା ଦେଇ କହିଥାଏ। ଏହା କୌଣସି ବ୍ୟକ୍ତିଗତ ବ୍ୟାଖ୍ୟା ଉପରେ ଆଧାରିତ ନୁହେଁ। ପିତର ଏପରି କହିଥିଲେ ଯଥୋଚିତ ବିଷୟ ଅଟେ, ଆଉ ସକଳ ଧର୍ମଶାସ୍ତ୍ର ବାକ୍ୟ ଗୁଡିକ ଅଲୌକିକ ରୂପେ ଦତ୍ତ ହୋଇଅଛି, ଅଲୌକିକ ରୂପେ କ୍ରମଣଗତ ଭାବରେ ସଜାଇ ରଖା ହୋଇଅଛି। ପୁଣି ସେ ସମସ୍ତ ବାକ୍ୟର ମୂଳ ପ୍ରଚାରଟି ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶନଟି ଅଟେ। ପୁରାତନ ଓ ନୂତନ ନିୟମ ଉଭୟଟି ଯେଉଁ ପୁସ୍ତକ ଗୁଡିକର ମଧ୍ୟରେ ସେମାନେ ତାଙ୍କ ଆଗମନର ପୂର୍ବଭାସ ବିବରଣୀକୁ ଭାବାଣୀ କରି କହିଥିଲେ, ପୁଣି ସେ ଯେତେବେଳେ ଆସିବେ ସେ ଯେ କିପରି ଧରଣର କର୍ମ କରିବେ ତଥା ଆଗତ ହେବାକୁ ଥିବା ସେହି ଯୁଗଟିରେ ମଧ୍ୟ ସେ ଯେ କଣ କରିବେ ସେଗୁଡିକ ସମ୍ବନ୍ଧରେ ପୂର୍ବରୁ ଭାବାଣୀ କରି କହିଥିଲେ। ତେଣୁକରି ତାହା ତାଙ୍କୁ ଆଜି କାଲି ଓ ଚିରଦିନ ସମାନ ବୋଲି ପ୍ରମାଣିତ କରିଦେଇଥାଏ। ଧ୍ୟାନ ଦିଅନ୍ତି ତ, ଠିକ ସେହିପରି ଭାବରେ ଯେପରିକି ପାଉଲ ସେତେବେଳର ସମୟରେ ଏବ୍ରିୟ ପୁସ୍ତକରେ ଏ ବିଷୟ ଲେଖିଥିଲେ, ଗତକାଳ ଯୀଶୁଖ୍ରୀଷ୍ଟ ସେହି ପୁରାତନ ନିୟମର ସେହି ଈଶ୍ୱର ଅଟନ୍ତି, ଆଜିକାଲି ଦିନରେ ସେହି ଯୀଶୁଖ୍ରୀଷ୍ଟ ଅଟନ୍ତି ଯିଏକି ନରଦେହରେ ପ୍ରଘଟିତ ହୋଇଥିଲେ, ପୁଣି ଯୁଗାନୁଯୁଗ ଧରି ସେହି ଯୀଶୁ ଖ୍ରୀଷ୍ଟ ଅଟନ୍ତି ଯିଏକି ଆତ୍ମାରେ ହୋଇ ଆସିବାକୁ ଯାଉଅଛନ୍ତି। ଆଉ ସେହି ଯୁଗଟିଏ ନିମନ୍ତେ ଯାହା ଘଟିବ ବୋଲି କୁହାଯାଇଥିଲା ତାଙ୍କର ସେହି ବାକ୍ୟଟିକୁ ଜୀବିତ କରିବା ନିମନ୍ତେ ସେ ସଦାସର୍ବଦା ଜୀବିତ ରହିଅଛନ୍ତି। ଧ୍ୟାନ ଦିଅନ୍ତି ତ, ଆଉ ସେହି ଯୁଗଟିଏ ନିମନ୍ତେ ଯାହା ଘଟିବ ବୋଲି ସେ କହିଥିଲେ ସେ ଆପଣା ବାକ୍ୟଟି ସହିତ ଠିକ ସେହିପରି ଭାବରେ ସଦାସର୍ବଦା ଜୀବିତ ରହି ଆପଣା କାର୍ଯ୍ୟ କରିଥାନ୍ତି। ସେ ସଦାସର୍ବଦା ଜୀବିତ ଅଟନ୍ତି, ସେ ପୁରାତନ ନିୟମରେ ମଧ୍ୟ ଜୀବିତ ଥିଲେ ଆଉ ପ୍ରଗତିତ ହୋଇଥିଲେ। ଆଉ ଆପଣମାନଙ୍କୁ କିଛିଟା ବିଶେଷ ପ୍ରକାର ବିଷୟକୁ ପରିଚିତ କରାଇବା ନିମନ୍ତେ ମୁଁ ଇଚ୍ଛା କରିଥାଏ, ଯଦି ଆପଣମାନେ ତାହାକୁ ସହିପାରନ୍ତି। ଯେପରିକି ଆମମାନେ ବିଶ୍ୱାସ କରିଥାଉ ଯୀଶୁଖ୍ରୀଷ୍ଟ ପୁରାତନ ନିୟମରେ ଯେତେବେଳେ ପ୍ରଗତିତ ହୋଇଥିଲେ ସେ ସମୟ ବ୍ୟବସ୍ଥାକୁ ଟିକିଏ ଧ୍ୟାନ ଦିଅନ୍ତୁ। ଆଉ ସେଠାରେ ଉପସ୍ଥିତ ରହିଥିବା ପ୍ରଚାରକ କଣ ଆପଣମାନେ ତ ଏ ଦିଗରେ ଏ ବିଷୟଟି ଉପରେ ତର୍କବିତ କରିଥାନ୍ତି, ଆପଣ ଯାହା କିଛି ଇଚ୍ଛା କରିଥାନ୍ତି କାହିଁକି ତାହାକୁ କରନ୍ତୁ। ତଥାପି ମୋର ମଣ୍ଡଳୀକୁ ମୁଁ କହୁଅଛି ଯାହାକି ମୁଁ ଚିନ୍ତା କରିଥାଏ। ଦେଖନ୍ତି ତ, ପୁରାତନ ନିୟମ ଯୁଗରେ ଯୀଶୁଖ୍ରୀଷ୍ଟ ଯେତେବେଳେ ପ୍ରଭାବିତ ହୋଇଥିଲେ ଏକ ଈଶ୍ୱର ବିଭାବ ରୂପରେ ଯେପରି ହୋଇଥିଲେ ସେ ମଲ୍କିଶିଦକଙ୍କ ବକ୍ତିତ୍ୱରେ ତଦ୍ରୁପ ହୋଇଥିଲେ, ଜଣେ ଯାଜକୀୟ ବଂଶଧର ଲୋକ ପରି ନୁହେଁ ମାତ୍ର ଏକ ବ୍ୟକ୍ତିତ୍ୱ ରୂପରେ ମନୁଷ୍ୟ ରୂପରେ ପ୍ରଗଟିତ ହୋଇଥିଲେ। ଲକ୍ଷ୍ୟ କରନ୍ତି ତ, କାରଣ ଏହି ବ୍ୟକ୍ତି ଜଣକ ତ ଅଦ୍ୟାବଧି କଦାପି ଜାତ ହୋଇନଥିଲେ, ତଥାପି ସେ ଐଶ୍ୱରିକ ଆବିର୍ଭାବର ସହିତ ଥିଲେ। ତେଣୁକରି ତାଙ୍କ ପିତା ନଥିଲେ, ମାତା ମଧ୍ୟ ନଥିଲେ, ସେ ତ ସ୍ୱୟଂରୁ ଈଶ୍ୱର ଥିଲେ। ସେ ମନୁଷ୍ୟ ଶରୀରରେ ପ୍ରଗଟିତ ହୋଇଥିଲେ ଆଉ ସାଲୋମର ରାଜା ବୋଲି ବିଖ୍ୟାତ ହେଲେ, ଯାହାର ଅର୍ଥ ଶାନ୍ତିର ରାଜା ଏବଂ ଧାର୍ମିକତାର ରାଜା ଅଟେ। ଲକ୍ଷ୍ୟ କରନ୍ତି ତ, ସେ ହିଁ ମଲ୍କିଶିଦକ ଥିଲେ, ତାଙ୍କ ପିତା କିମ୍ବା ମାତା କେହି ନଥିଲେ, ତାଙ୍କ ଜୀବନ ଆରମ୍ଭ ନଥିଲା କିମ୍ବା ଶେଷ ମଧ୍ୟ ନଥିଲା। ଧ୍ୟାନ ଦିଅନ୍ତି ତ, ଐଶ୍ୱରିକ ପ୍ରତିରୂପରେ ତାହା ତ ଯୀଶୁ ହିଁ ଥିଲେ, ମନୁଷ୍ୟ ରୂପରେ ପରିଚିତ ଥିଲେ। ଆପଣମାନେ ସେପରି ବିଶ୍ୱାସ କରିପାରନ୍ତି କି ଯଥୋଚିତ ବିଷୟ ଅଟେ? ତତ୍ପରେ ସେ ପ୍ରକୃତରେ ମାନବ ରୂପୀ ହୋଇଥିଲେ ଆଉ ସ୍ୱୟଂରୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱରେ ପରିଚିତ ହୋଇ ଆମମାନଙ୍କ ମଧ୍ୟରେ ବାସ କରିଥିଲେ। କୁମାରୀ ମରିୟମଙ୍କ ଗର୍ଭରୁ ଜାତ ହୋଇଥିଲେ, ସେ ସେହି ପରିପକୁ ନେଇ ଆସିଥିଲେ ଯେପରିକି ତଦ୍ୱାରା ସେ ମୃତ୍ୟୁବରଣ କରିପାରନ୍ତି ଆଉ ପୁନର୍ବାର ସ୍ୱର୍ଗକାର୍ଯ୍ୟକୁ ଫେରି ଯାଇପାରନ୍ତି। ଆଉ ଯୁଗାନ୍ତର ଏହି ଦିନମାନଙ୍କରେ ସେ ଯେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣତାର ସହିତ ଥାଇ ପୁନର୍ବାର ପ୍ରଘଟିତ ହେବେ ଏପରି ପ୍ରତିଜ୍ଞା କରିଅଛନ୍ତି, ତାଙ୍କର ନିଜସ୍ୱ ଶରୀରରେ ଆତ୍ମାରେ ପ୍ରଘଟିତ ହେବେ। ଧ୍ୟାନ ଦିଅନ୍ତି ତ, ଯେହେତୁ ସଦମର ଦିନମାନଙ୍କରେ ଯେପରି ଘଟିଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟ ଠିକ ତଦ୍ରୂପ ଘଟିବ। ଆଉ ସଦମ ଆଡକୁ ଧ୍ୟାନ ଦେଇ ଦେଖନ୍ତୁ ତାହା କିପରି ଧରଣ ହୋଇ ଅବସ୍ଥିତ ଥିଲା ତଥା କଣ ଘଟଣା ଘଟିଥିଲା। ଆଉ ଯୀଶୁଖ୍ରୀଷ୍ଟ ମନୁଷ୍ୟର ଶରୀରରେ ପ୍ରଘଟିତ ହୋଇଅଛନ୍ତି, ସେ ଆପଣ ମଣ୍ଡଳୀ ନିମନ୍ତେ ତଦ୍ରୂପ ପ୍ରଘଟିତ ହୋଇଅଛନ୍ତି। ଦେଖନ୍ତୁ, ସମାନ ଧର ବିଷୟକୁ ସମାନ ଧରର କାର୍ଯ୍ୟକୁ କରୁଅଛନ୍ତି ଯାହାକି ସେ ବିଗତ ଦିନଗୁଡ଼ିକରେ ମଧ୍ୟ କରିଥିଲେ। ସେହି ଚିରସ୍ଥାୟୀ ସତ୍ତାଟି ସେ କଦାପି ପରିବର୍ତ୍ତନ ହୁଅନ୍ତି ନାହିଁ। ଧ୍ୟାନ ଦିଅନ୍ତି ତ, ଆଉ ଜଗତ ପୃଷ୍ଠରେ ସେ ସ୍ୱୟଂକୁ ମନୁଷ୍ୟ ରୂପରେ ଆଜି ପ୍ରଘଟିତ କରିଅଛନ୍ତି, ଆମମାନଙ୍କ ଏହି ମନୁଷ୍ୟ ଶରୀର ଗୁଡିକ ମଧ୍ୟରେ ପରିଚିତ ହୋଇଅଛନ୍ତି ଯାହାକୁ କି ସେ ଆହୁତ କରିଅଛନ୍ତି। ଆଉ ପୁରାତନ କାଳରେ ସେ ଯେଉଁ କ୍ରମ ଗୁଡିକୁ କରିଥିଲେ ସେଗୁଡିକୁ ବାସ୍ତବରେ ତଦ୍ରୂପ ସମ୍ପନ୍ନ କରିଅଛନ୍ତି। ଆଉ ଜଗତର ପୃଷ୍ଠରେ ଆପଣ ଶାରୀରିକ ରୂପେ ପ୍ରଗଟିକରଣ ସମୟରେ ସେପରି କରିଅଛନ୍ତି ଆଉ ଆଜିକାଲିଆ ଦିନରେ ମଧ୍ୟ ସେପରି କରୁଅଛନ୍ତି କାରଣ ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀ ମାନଙ୍କ ଦ୍ୱାରା ପିତୃପୁରୁଷ ମାନଙ୍କ କଥା କହି ଏହି ଶେଷ ଦିନ ଗୁଡିକରେ ଆପଣଙ୍କ ପୁତ୍ରଙ୍କ ମାଧ୍ୟମରେ କଥା କହିଅଛନ୍ତି ଯୁଗାନ୍ତର ଦିନ ମାନଙ୍କରେ ପୁତ୍ର ପ୍ରଘଟିତ ହୋଇସାରିଅଛନ୍ତି ଈଶ୍ୱର ମାନବ ଶରୀରରେ ପ୍ରଘଟିତ ହୋଇଥିଲେ ଆଉ ଅନ୍ୟ ଜାତି ଜଗତର ଅବ୍ୟାହତି ପୂର୍ବରୁ ସଦପାଦକୁ ଗତି କରି ଚାଲି ଯାଇଛନ୍ତି ଆପଣମାନେ ଏହାକୁ ବୁଝନ୍ତି କି ଯେଉଁଟି ବିଭିନ୍ନ ପ୍ରକାରର ପ୍ରଘଟୀକରଣ ଗୁଡିକ ଏତେବେଳେ ପରିଚିତ ଅଟେ ଆଉ ପରବର୍ତ୍ତୀ ଘଟଣାଟି ଘଟିଥାଏ ଅର୍ଥାତ୍ ଏହି ସକଳ ପ୍ରକାରର ଘଟଣାବଳୀ ଗୁଡିକ ଯେତେବେଳେ ସେ ଏକ ବ୍ୟକ୍ତିଙ୍କ ମଧ୍ୟରେ ଏକତ୍ରିତ ହୋଇଥାଏ କନ୍ୟାଟି ଏବଂ ଶରୀରଟି ଖ୍ରୀଷ୍ଟଙ୍କର ଶରୀରଟି ଶାରୀରିକ ରୂପେ ଆଗମନର ସହିତ ସେତେବେଳେ ଏକତ୍ରିତ ହେବ ତାଙ୍କ ତିନୋଟି ସ୍ତରକୁ ପ୍ରଣୟିତ କରୁଅଛି ଯେତେବେଳେ ସେ ଏହି ଜଗତରେ ଆନିତ ହୋଇଥିଲେ ହତ ହୋଇଥିଲେ କୃଷାବିତ ହୋଇଥିଲେ ଉତ୍ଥାପିତ ହୋଇଥିଲେ ଆପଣଙ୍କ ଶରୀରରେ ଆପଣଙ୍କୁ ପ୍ରଘଟିତ କରୁଅଛନ୍ତି ଯାହାକି ତାଙ୍କ କନ୍ୟାଟି ଅଟେ ସେଇ ନାରୀଟି ଅଟେ ଆପଣମାନେ ଏହାକୁ ବୁଝିଲେ କି ସେ ତାଙ୍କ ଶରୀରର ଏକ ଅଂଶ ଅଟେ ଆଉ ପୁରୁଷ ଓ ସ୍ତ୍ରୀ ଉଭୟ ଏପରି ଘନିଷ୍ଠ ସମ୍ପର୍କରେ ଆବଦ୍ଧ ଅଟନ୍ତି ଯେତେବେଳେ ପର୍ଯ୍ୟନ୍ତ ସେମାନେ ପ୍ରାୟତଃ ଉଭୟ ଏକାଙ୍ଗ ହୋଇଯାଇଥାନ୍ତି ସେମାନଙ୍କୁ ଯେପରି ରୂପେ ଯେକୌଣସି ପ୍ରକାରେ ଯେପରି ହେବା ବାଞ୍ଛନୀୟ ହିଁ ଅଟେ ବାଞ୍ଛନୀୟ ଅଟେ ସେ ତ ତାଙ୍କ ଏକ ଅଂଶ ସ୍ୱରୂପ ଅଟେ ଯେହେତୁ ସେ ତାଙ୍କ ମଧ୍ୟରୁ ଗୃହୀତ ହୋଇଥିଲା ଆଉ ସେ ତାର ଏକ ଅଂଶବିଶେଷ ଅଟେ ଯେହେତୁ ସେ ତା ନିକଟରୁ ଆନିତା ହୋଇଥିଲା ଆଉ ଆଜି ମଧ୍ୟ କନ୍ୟାଟି ଖ୍ରୀଷ୍ଟଙ୍କ ଶରୀରରୁ ଗୃହୀତ ହୋଇଅଛି ଆଉ ଏହି ଯୁଗରେ ସେ ଯେପରି ଧରଣର ହୋଇ ପରିଚିତ ହେବ ବୋଲି ସେ ପୂର୍ବରୁ କହିଥିଲେ ଠିକ୍ ସେହିପରି ଭାବରେ ଏହା ବାହାରକୁ ବ୍ୟବହାର କରୁଅଛି ଆଉ ଯଥାର୍ଥ ରୂପେ କ୍ରମଟିକୁ ସମ୍ପନ୍ନ କରୁଅଛି ସେହି କନ୍ୟାଟି ଅଟେ ରାଜା ଏବଂ ରାଣୀ ମଧ୍ୟ ଉଭୟ ଅଟନ୍ତି ଯଥାର୍ଥ ରୂପେ ସେପଟେ ହିଁ ଅଟେ ଆମେ ଯେତେବେଳେ ବିଳମ୍ବ ହେଉଅଛୁ ତେଣୁକରି ଆମମାନଙ୍କୁ ଅତି ଶୀଘ୍ର ଚଞ୍ଚଳ କରି ଆଗକୁ ବଢିଯିବାକୁ ଅଛି ଯଥାର୍ଥ ବିଷୟ ଅଟେ ସମ୍ପୂର୍ଣ୍ଣ ବାଇବଲଟି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ପୂର୍ଣ୍ଣ ପ୍ରକାଶନ ଅଟେ ଆଉ ପ୍ରତିଟି ଜଗତରେ ନିମନ୍ତେ ଆପଣଙ୍କୁ ତଦ୍ୱାରା ପରିଚିତ କରାଉଅଛନ୍ତି ଏକ ମୂଳଦୁଆସ ରୂପେ ମଣ୍ଡଳୀ ରୂପେ ପାଦ ରୂପେ ଗୋଡ଼ ରୂପେ ସେ ଆପଣଙ୍କୁ ଲୁଥରଙ୍କ ଯୁଗରେ ପରିଚିତ କରାଇଥିଲେ ଯେପରିକି ରାଜା ନବୁଖଦ୍ନେଜର ପ୍ରତି ସେ କରିଥିଲେ ସେହି ସ୍ୱପ୍ନ ଗୁଡିକୁ କିପରି ଦେଖିଥିଲେ ତାହାକୁ ଆପଣମାନେ ମନେ ପକାନ୍ତୁ ଆଉ ମୁଣ୍ଡର ଉପରି ଭାଗରୁ କିପରି ନିମ୍ନକୁ ଆସିଥିଲା ଦେଖନ୍ତି ତ ବର୍ତ୍ତମାନ ସେ ପାଦ ତଳୁ ଉପରକୁ ଉନ୍ନତ ହୋଇ ଆସୁଅଛନ୍ତି ଦେଖନ୍ତି ତ ବାବିଲର ରାଜତ୍ୱ କାଳରେ ସେ ପୁରାତନ ନିୟମର ସମସ୍ତ ଘଟଣାବଳୀ ଗୁଡିକୁ ଦେଖାଇଥିଲେ ସେ ଶିରର ଉପରି ଭାଗରୁ ତଳକୁ ଆସିଥିଲେ ଆଉ ସେ ଯେତେବେଳେ ପର୍ଯ୍ୟନ୍ତ ତଳକୁ ଆସିଥିଲେ ଯେତେବେଳେ ପର୍ଯ୍ୟନ୍ତ ଈଶ୍ୱର ପରିଶେଷରେ ସିଡ଼ିର ତଳଦେଶରେ ଆସି ଶରୀର ରୂପ ଧାରଣ କରିନଥିଲେ ବର୍ତ୍ତମାନ ନୂତନ ନିୟମରେ ସେ ଆପଣଙ୍କୁ ପୁନର୍ବାର ଯେତେବେଳେ ପରିଚୟକୁ ଆଉ ଆଣୁଅଛନ୍ତି ଚିରଦେଶକୁ ଫେରି ଆସୁଅଛନ୍ତି ମୁକୁଟରେ ଭୂଷିତ ସେଇ ସ୍ୱର୍ଣ୍ଣମୟ ମସ୍ତକଟି ଅଟେ ଧ୍ୟାନ ଦିଅନ୍ତି ତ ଦେଖନ୍ତୁ ଆପଣମାନେ ଏହାକୁ ଲାଭ କଲେ କି ଦେଖନ୍ତୁ ଆରମ୍ଭ ସମୟରେ ଈଶ୍ୱର ଥିଲେ ଆଉ ସେ ଆସିବାର ଲାଗିଥିଲେ ଭାବବାଦୀମାନଙ୍କ ମଧ୍ୟରେ ଆସିଥିଲେ ଆଉ ସେପରି ଓହ୍ଲାଇ ଆସିଥିଲେ ସେତେବେଳେ ପର୍ଯ୍ୟନ୍ତ ଯେପରି ହୋଇଥିଲେ ଯେତେବେଳେ କି ସେ ପରିଶେଷରେ ଆମମାନ ପରି ମନୁଷ୍ୟ ରୂପୀ ହୋଇନଥିଲେ ସିଡ଼ିର ତଳଦେଶକୁ ଖସି ଆସିନଥିଲେ ଜଣେ ଶିଶୁ ସନ୍ତାନ ହୋଇ ଗୋରୁକୁଣ୍ଡରେ ଜାତ ହୋଇଥିଲେ ଘୃଣିତ ହୋଇଥିଲେ ଅସ୍ୱୀକୃତ ହୋଇଥିଲେ ତିରସ୍କୃତ ହୋଇଥିଲେ ଆଉ ବଦନାମୀ ହୋଇଥିଲେ ଆଉ ସକଳ ପ୍ରକାରର ଘୃଣାଯୋଗ୍ୟ ନାମରେ ସେ ପରିଚିତ ହୋଇଥିଲେ ତତ୍ପରେ ସେ ଉତ୍ଥାପିତ ହେବାରେ ଆରମ୍ଭ କରିଥିଲେ ଦେଖନ୍ତୁ ତତ୍ପରେ ପାଦର ତଳଦେଶରୁ ମଣ୍ଡଳୀଟିରେ ନିର୍ମାଣ କରିବାକୁ ଆରମ୍ଭ କରିଥିଲେ କନ୍ୟାକୁ ନିର୍ମାଣ କରିଥିଲେ ବୋଲି କରିଥିଲେ ଫେରି ଆସୁଅଛନ୍ତି ପଛକୁ ଆସୁଅଛନ୍ତି ବର୍ତ୍ତମାନ ଶିରୋମଣି ଆଡ଼କୁ ବାହାରି ଆସୁଅଛନ୍ତି ଯେଉଁ ସ୍ଥାନରେ ସେହି ସବୁ କିଛି ବିଷୟ ଗୁଡିକ ଏକତ୍ରିତ ହୋଇଥାଏ ଆଉ ଯୀଶୁଙ୍କର ଏହି ରୂପାନ୍ତର ଶରୀରକୁ ପ୍ରସ୍ତୁତ କରିଥାଏ ଆପଣଙ୍କ ପ୍ରତିକ୍ଷିତ ବାକ୍ୟ ସହିତ ଈଶ୍ୱର ପ୍ରତିଟି ଯୁଗରେ ସ୍ୱୟଂ ସେହି ନିଶ୍ଚିତ ଜଗତ ନିମନ୍ତେ ପ୍ରଗଟିତ ହୋଇଅଛନ୍ତି ବର୍ତ୍ତମାନ ସମୟ ନିମନ୍ତେ ତାଙ୍କ କେତେକ ପ୍ରତିଜ୍ଞା ଗୁଡିକ ଯେ କିପରି ଧରଣ ଅଟେ ଆସନ୍ତୁ ସେଗୁଡିକୁ ଧ୍ୟାନ ସହିତ ଦେଖିବା ଯେତେବେଳେ କି ଏହି ଶେଷ ଶବ୍ଦ ଗୁଡିକର ସହିତ ଆମମାନେ ଏତେବେଳେ ସ୍ଥଗିତ କରିବାକୁ ଯାଉଅଛୁ ଆଉ ସନ୍ଧ୍ୟା କାଳର ଦୀପ୍ତିର ସମୟରେ ଈଶ୍ୱର ସ୍ୱୟଂ ଆପଣଙ୍କୁ ଏତେବେଳେ ପ୍ରଘଟ କରୁଅଛନ୍ତି ଆସନ୍ତୁ ଏତେବେଳେ ଧ୍ୟାନ କରିବା ଆମମାନେ ଲକ୍ଷ୍ୟ କରିଥାଉ ଏଠାରେ କେତେ ଗୁଡିଏ ଧର୍ମଶାସ୍ତ୍ର ଟିପ୍ପଣୀ ଗୁଡିକ ମୁଁ ଲେଖି ରଖିଅଛି ଯେପରିକି କାଗଜ ଟୁକୁରାର ଉପରେ ଆପଣମାନେ ସେଗୁଡିକୁ ଲେଖିଥିବାର ଦେଖିପାରିଥାନ୍ତି ତନ୍ମଧ୍ୟରେ ଧର୍ମଶାସ୍ତ୍ର କେତେ ଗୁଡିଏ ପଦପର୍ବ ଲେଖା ଅଛି ଆଉ 12 ବାଜିବା ନିମନ୍ତେ ଆମମାନ ହସ୍ତରେ ମାତ୍ର 15 ମିନିଟ ସମୟ ବଳକା ରହିଅଛି ମୁଁ ତ ବାହାରି ଯିବାକୁ ଚାହେଁ ଆଉ ମୋର ଗଳାଟି ଆଉ କର୍କଶ ସ୍ୱରଯୁକ୍ତ ନୁହେଁ ଏହି ପ୍ରାତଃ କାଳରେ ପ୍ରଚାର କରୁଥିବା ସମୟ ସେପରି ବେଦନାଗ୍ରସ୍ତ ନୁହେଁ ବହୁଧା ଏହି ବାତାନୁକୂଳ ବ୍ୟବସ୍ଥାଟି ମୋତେ ଅଧିକ ସଂକ୍ରମିତ କରି ପକାଇଥାଏ। ସୁତରାଂ ଭାଇ ନେବି ଯଦି ଆପତ୍ତି ନ କରନ୍ତି, ଆଜି ରାତ୍ରି କାଳ ନିମନ୍ତେ ଆପଣଙ୍କର କିଛି ସମାଚାର ଅଛି କି? ଉତ୍ତମ ଉତ୍ତମ, ମୁଁ କରିବି। ଏହା ଯଦି ଉଚିତ ପ୍ରକାର ହୋଇଥାଏ ତେବେ ମୁଁ କିଛି ବିଶେଷଣ ସୂଚନା ପ୍ରଦାନ କରିବି। ମୁଁ ସିଗାରେଟ୍ର ଖୋଳଟିଏ ପାଇଥିଲି, ସେହି ଜଙ୍ଗଲ ମଧ୍ୟରେ ତାହା ପଡିଥିଲା, ଆଉ ସିଗାରେଟ୍ର ସେହି ଖୋଳରୁ ମୁଁ ସମାଚାରଟିଏ ପାଇଥିଲି। ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ ଆଜିର ରାତ୍ରି କାଳ ନିମନ୍ତେ ତାହା ଏକ ସମାଚାର ହେବା ହେବ। ଧ୍ୟାନ ଦିଅନ୍ତି ତ, ସୁତରାଂ ସେହି ଶାସ୍ତ୍ରୀୟ ଅଂଶ ଗୁଡିକୁ ମୁଁ ଏଠାରେ ଲାଭ କରିଅଛି, ଆଉ ମୁଁ କିଛିଟା ଅଧିକ ସମୟକୁ ନେବାକୁ ଚାହେଁ ନାହିଁ ଯେପରିକି ଆପଣମାନେ ଫେରି ଆସିପାରନ୍ତି। ସିଗାରେଟ୍ର ଖୋଳଟିଏ କଥା କହୁଅଛି, ଯଥୋଚିତ ବିଷୟ ଅଟେ। ମୁଁ ତ ଜଙ୍ଗଲ ମଧ୍ୟରେ ଭ୍ରମଣ କରିବାକୁ ବାହାରି ପଡିଥିଲି, ଆଉ ସେଠାରେ ସିଗାରେଟ୍ର ଖୋଳଟିଏ ପଡିଥିବା ମିଳିଥିଲା। ମାତ୍ର ମୁଁ ଆଗକୁ ବଢି ଯାଇଥିଲି, ମୁଁ ଚିନ୍ତା କରିଥିଲି କେହି ଜଣେ ସମ୍ଭବତଃ ମୋର ଆଗେ ଅବଶ୍ୟ ଯାଇଛନ୍ତି, ଆଉ କେହି ଜଣେ ଏପରି କହିବାର ମୁଁ ଅନୁଭବ କରିଥିଲି, ଫେରି ଯାଇ ତାହାକୁ ଉଠାଇ ଆଣ। ମୁଁ ଚିନ୍ତା କରିଥିଲି ସିଗାରେଟ୍ ଖୋଳଟିକୁ ଉଠାଇ ଆଣ, ତାହା ମୋ ପାଇଁ ହୋଇ ନ ପାରେ। ଆଉ ମୁଁ ସାମ୍ନାକୁ ବଢିଥିଲି, ସେଠାରେ ଖାଲି ଖୋଳଟିଏ ପଡିଥିଲା, ଆଉ ମୁଁ ତା ଉପରେ କିଛି ଦେଖାଥିବା ଦେଖିଥିଲି। ସେ ବିଷୟରେ ମୁଁ ଆପଣମାନଙ୍କୁ କହିବି, ଈଶ୍ୱର ଯଦି ଇଚ୍ଛା କରନ୍ତି ତେବେ ଆଜି ରାତ୍ରି କାଳେ ମୁଁ ତାହା କହିବି। ହଁ, ଯଥୋଚିତ ବିଷୟ ଅଟେ। ଆମ୍ଭେମାନେ ସନ୍ଧ୍ୟା କାଳ ଜ୍ୟୋତି ବିଷୟରେ ଆଲୋଚନା କରିବାକୁ ଯାଉଅଛୁ, କେବଳ କିଛି ସମୟ ନିମନ୍ତେ ମୁଁ ତାହା ଉପରେ ପ୍ରଚାର କରିବାକୁ ଯାଉଅଛି। ସେପରି ଧରଣର ସମୟ ଯେ ଉପସ୍ଥିତ ହେବ, ଯୁଗାନ୍ତର ସମୟରେ ତାହା ଯେ ଦେଖାଯିବ, ଏପରି ଏକ କଥାକୁ ବାଇବଲ ବାହାପାଣି କରି କହିଥାଏ। ଅର୍ଥାତ୍ ସୂର୍ଯ୍ୟ ଉଦିତ ହେବ, ଆଉ ସନ୍ଧ୍ୟା କାଳରେ ଦୀପ୍ତି ଉଦିତ ହେବ। ଆମମାନେ ସମସ୍ତେ ତାହାକୁ ଜାଣୁ, ଆମମାନେ ଜାଣିନଥାଉ କି? ଆମମାନେ ହଁ, ଆମ୍ଭେମାନେ ତ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆଗତ ହୋଇଥିବା ସମାଚାରଟିର ସହିତ ଆମମାନେ ଯେଉଁମାନେ କଥା ଜଣାଶୁଣା ଅଟୁ, ଆମମାନେ ବିଶ୍ୱାସ କରିଥାଉ ଯେ ସନ୍ଧ୍ୟାକାଳୀନ ସମୟରେ ଦୀପ୍ତି ପ୍ରକାଶିତ ହେବ। ଆଉ ସନ୍ଧ୍ୟାକାଳ ଜ୍ୟୋତିଟି ଅବଶ୍ୟ ମହାନ ଆଲୋକଟି ସେତେବେଳେ ଯାଇ ପରିଚିତ ହେବ ଯେତେବେଳେ ଯୀଶୁ ସ୍ୱୟଂ ଏହି ଜଗତରେ ବ୍ୟକ୍ତିଗତ ରୂପେ ପ୍ରଘଟିତ ହେବେ, କିମ୍ବା ସ୍ୱର୍ଗକୁ ଆପଣ କନ୍ୟାକୁ ଘେନିଯିବାକୁ ଆସିବେ, ଆଉ ତତ୍ପରେ 1000 ବର୍ଷ ରାଜତ୍ୱକୁ ଆରମ୍ଭ କରିବେ। ଆଉ ଏକ ଭୀଷଣ ଧରଣର ସମୟ ମଧ୍ୟ ଯାଇ ଆମମାନଙ୍କୁ ତଥାପି ଅଗ୍ରସର କରିଯିବାକୁ ହିଁ ଅଛି, ଯାହାକି ମନୁଷ୍ୟ ସମାଜ ଆରମ୍ଭ ହେବା ସମୟଠାରୁ ନେଇ ଅଦ୍ୟାବଧି କଦାପି ହୋଇନାହିଁ। ସେହି ସମୟର ଆଗମନ ପର୍ଯ୍ୟନ୍ତ ମୁଁ କେବଳ ଅପେକ୍ଷା କରି ରହିଅଛି, ଆଉ କେବେ ଆମମାନେ ତନ୍ମଧ୍ୟ ପ୍ରବେଶ କରିପାରୁ, ଯେଉଁ ସ୍ଥାନରେ ରହି ଆପଣମାନେ କର୍ମରୁ ନିବୃତ୍ତ ହୋଇପାରନ୍ତି ନା କାହିଁକି, ଆପଣମାନେ ମଧ୍ୟରେ ପ୍ରତ୍ୟେକ ଜଣ ସୁଯୋଗଟିକୁ ପାଇପାରନ୍ତି, ଆଉ କିଛିଟା ଜଣଙ୍କୁ ଅତିବାହିତ କରିପାରନ୍ତି, ଆଉ କୌଣସି ଏକ ସ୍ଥାନରେ ଆମମାନେ ପ୍ରବନ୍ଧ କରିପାରୁ, ଯେଉଁ ସ୍ଥାନରେ ଆମମାନେ ସେହି ବିପତ୍ତି ଗୁଡ଼ିକର ବିଷୟରେ ତଥା ଯୁଗାନ୍ତ ଦିନମାନଙ୍କରେ ଯେଉଁ ଭୟାନକ ଧରଣର ଘଟଣା ଗୁଡ଼ିକ ଘଟିବ ସେଗୁଡ଼ିକ ବିଷୟରେ ଆମମାନେ ଆଲୋଚନା କରିପାରୁ। ଆଉ 2 କିମ୍ବା 3 ସପ୍ତାହ ବ୍ୟାପି ଏକ ବିଶେଷ ପ୍ରକାର ଅବସରକୁ କ୍ଷେପଣ କରିବା ଦ୍ୱାରା ଆମମାନେ ସେଗୁଡ଼ିକୁ ସଂଗୃହୀତ କରିବା, ଯଦି ତାହାକୁ ତଦ୍ରୁପ କରିବା ନିମନ୍ତେ ଈଶ୍ୱର ମୋତେ ଜୀବିତ ରଖନ୍ତି ଏବଂ ସେପରି ଏକ ଶିକ୍ଷା ଦେବା ପାଇଁ ମୋତେ ଯଦି ପ୍ରେରଣା ପ୍ରଦାନ କରନ୍ତି, ସେହି ସକଳ ଘଟଣା ଗୁଡ଼ିକ ଯେ କିପରି ଭାବେ ଘଟିଥାଏ ତାହାକୁ ଲକ୍ଷ୍ୟ କରନ୍ତୁ। ସେହି ମେଘଗର୍ଜନ ଗୁଡ଼ିକ ମଧ୍ୟ ଅଟେ, ଆଉ ସେ ବ୍ୟକ୍ତି ଜଣକ କିମ୍ବା ସେ ବ୍ୟକ୍ତି ଜଣ ଯେ କେଉଁ ଘଟଣା ସମ୍ବନ୍ଧରେ ସ୍ୱପ୍ନ ଦେଖୁଥିଲେ ସେଗୁଡ଼ିକୁ ତେବେ ଯାଇ ଆପଣମାନେ ବୁଝିବେ। ଆଉ ସେତେବେଳେ ଏହି ଅନ୍ୟାନ୍ୟ ବିଷୟ ଗୁଡ଼ିକ ଯେ କିଛି ଧରଣ ଥିଲା କିପରି ଧରଣ ଥିଲା ସେଗୁଡ଼ିକ ବୁଝିବା ନିମନ୍ତେ ସେଗୁଡ଼ିକୁ ସଫଳ ହେବ। ଦେଖନ୍ତୁ ସେଗୁଡ଼ିକ ଯେ କିପରି ଧରଣର ବିଷୟ ଗୁଡ଼ିକ ପ୍ରଘଟ କରିଥିଲେ ତାହାକୁ ଧ୍ୟାନ ରଖିଥାନ୍ତୁ। ସେ ଭୟାନକ ମେଘଗର୍ଜନଟି ସେହି ସ୍ଥାନରୁ ଆକାଶରୁ ଶୁଣିବାକୁ ମିଳିବ। ଅବଶ୍ୟ ସେହି ସମସ୍ତ ଦଳଟି ଯେତେବେଳେ ତାହା ଯେ କିପରି ଧରଣର ବିଷୟ ଅଟେ ତାହାକୁ ମୁଁ ଜାଣେ ବୋଲି ଆପଣମାନେ ଜାଣନ୍ତି, ତାର ଅର୍ଥ ଯେ କଣ ଅଟେ ସେ ବିଷୟରେ ମୁଁ ଜାଣେ ବୋଲି ଆପଣମାନେ ବୁଝନ୍ତି। ତଥାପି ସମୟଟି ଉପସ୍ଥିତ ହେବା ପର୍ଯ୍ୟନ୍ତ ଆସୁ ଆମେ ଅପେକ୍ଷା କରି ରହିବା। ଆପଣମାନେ ଦେଖନ୍ତୁ ଯେ ଏହାକୁ ସେପରି ହେବାକୁ ହିଁ ଅଛି, ଦେଖନ୍ତୁ ଏହା ଯେତେବେଳେ ଆହୁରି ସମୟ ସାପେକ୍ଷ ହୋଇ ପରିଚିତ ହେବ। ସେହି ହେତୁରୁ ସେଗୁଡ଼ିକ ମଧ୍ୟରୁ କେତେକ ବିଶେଷ ଶାସ୍ତ୍ରାଂଶ ଗୁଡ଼ିକୁ ଆମମାନେ ଏଥିରେ ପାଠ କରିବାକୁ ଯାଉଅଛୁ, ଏଠାରେ ସେହି ଶାସ୍ତ୍ରାଂଶ ଗୁଡ଼ିକୁ ଉଦ୍ଧୃତ କରିବାକୁ ଯାଉଅଛୁ ଯେତେବେଳେ ସନ୍ଧ୍ୟା କାଳର ଦୀପ୍ତି ପ୍ରକାଶିତ ହେବାକୁ ଯାଉଅଛି। ଆଉ ଆମମାନେ ସେ ବିଷୟରେ ମଧ୍ୟ ଧ୍ୟାନ କଲୁ ଯେ ତାହା ତ ସେହି ସମାନ ଧରଣର ଜ୍ୟୋତିଟି ହୋଇ ପରିଚିତ ହେବ ଯାହାକି ପ୍ରାତଃକାଳେ ଦେଖିବାକୁ ମିଳିଥାଏ, ଯେହେତୁ ସକାଳ ସମୟ ନିମନ୍ତେ ଗୋଟିଏ ସୂର୍ଯ୍ୟ ଏବଂ ଅପରାହ୍ନ ନିମନ୍ତେ ଅନ୍ୟ ଗୋଟିଏ ସୂର୍ଯ୍ୟ ଏପରି ତ କଦାପି ଦତ୍ତ ହୋଇନଥାଏ, ତାହା ତ ସେହି ସମାନ ସୂର୍ଯ୍ୟ ଅଟେ। ସେହି ସମାନ ସୂର୍ଯ୍ୟ ଯାହାକି ଅପରାହ୍ନରେ ଦେଖିବାକୁ ମିଳିଥାଏ ତାହା ତ ସକାଳ ସମୟର ସେହି ସମାନ ସୂର୍ଯ୍ୟ ହୋଇଥାଏ, ପ୍ରାତଃକାଳର ସୂର୍ଯ୍ୟଟି ଅପରାହ୍ନ ସୂର୍ଯ୍ୟ ଅଟେ। ଆଉ ଏପରି କୁହାଯାଇଅଛି ଯେ ସେହି ଦିବସଟି ସ୍ୱୟଂରୁ ସେହି ଦିନର ମଧ୍ୟବର୍ତ୍ତୀ କାଳୀନ ଦିନଟି ଅଟେ, ତାହା ଯେପରି ଧରଣର ଏକ ଦିବସ ସଦୃଶ ହେବ। ଓହୋ, ଅତି ଭୟାନକ ଏବଂ ଘନ ଅନ୍ଧକାର ଦିନଟି ହେବ, ତାହାକୁ ଦିବସ କିମ୍ବା ରାତ୍ରି କିଛି ହେଲେ କୁହାଯିବ ନାହିଁ, ତାର ମଧ୍ୟବର୍ତ୍ତୀ ଦିବସକୁ ସେପରି କଦାପି କୁହାଯିବ ନାହିଁ। ତାହା ଯେ ଶରୀରର ଗଠନ ପ୍ରଣାଳୀର ବିଧି ଅଟେ। ପାଦଦେଶରୁ ଅଗ୍ରସର କରି ଉର୍ଦ୍ଧକୁ ବୁଦ୍ଧିଶାଳ କରୁଥିବା ବିଷୟଟି ଅଟେ। ସେ ଏହି ଜଗତ ପୃଷ୍ଠ ଯେତେବେଳେ ଥିଲେ ସେତେବେଳେ ସେ ପୁତ୍ର ଭଳି ପରିଚିତ ଥିଲେ, ମହା ଜ୍ୟୋତି ରୂପେ ପରିଚିତ ଥିଲେ, ତତ୍ପରେ ସେ ହତ ହୋଇଥିଲେ। ଆଉ ମଣ୍ଡଳଟି ତାଙ୍କର ସ୍ଥାନକୁ ଗ୍ରହଣ କରି ନେଇଥିଲା। ତତ୍ପରେ ପ୍ରାଣ ବିସର୍ଜନକାରୀ ପରି ବିଶ୍ୱାସ କ୍ରମଟି ଏବଂ ସେପରି ଅନ୍ୟାନ୍ୟ ବିଶ୍ୱାସମୂଳକ ଆଚରଣ ଗୁଡ଼ିକ ଅନ୍ଧକାର ଯୁଗ ମଧ୍ୟ ଦେଇ ଗତି କରିଥିଲା। ଆଉ ପରିଚୟକୁ ଆସୁଥିବା ମୂଳଦେହଟି ଉପରେ ନିର୍ମାଣ କରି ଉନ୍ନତ ହୋଇଥିଲା। ତତ୍ପରେ ଦୃଶ୍ୟପଟର ଛବି କେଉଁ ସ୍ଥାନରେ ପରିଚୟକୁ ଆସିଥିଲା? ଶିର ଦେଶର ଉପରି ଭାଗରେ ତାହା ପ୍ରକାଶିତ ହୋଇଥିଲା। ନବୁଖଦ୍ରଙ୍କ ସେହି ସ୍ୱପ୍ନଟିକୁ ଲକ୍ଷ୍ୟ କରନ୍ତି କି, ତାହାକୁ ଅଧପତିତ ହେବା ଘଟଣାକୁ ଧ୍ୟାନ ଦିଅନ୍ତୁ। ଏଥିପୂର୍ବେ କି ସେମାନଙ୍କ ନିମନ୍ତେ ରକ୍ତ ପ୍ରବାହିତ ହୁଏ ଏବଂ ଅନ୍ୟ ଜାତିର ଯୁଗଟି ଆରମ୍ଭ ହେବା ପୂର୍ବେ ସେମାନଙ୍କ ନିମନ୍ତେ ପ୍ରୟାସ କାର୍ଯ୍ୟଟି କରାଯାଏ। ସେମାନେ ସ୍ୱମତତ୍ୟାଗୀ ବ୍ୟକ୍ତିଗତ ଥିଲେ ଆଉ ପରିଚୟତାକୁ ଅଣାଯାଇଥିଲେ। ତଥାପି ଏହା ତ ସେହିପରି ଭାବରେ କ୍ରମାଗତ ରୂପେ ଅନ୍ୟ ଯୁଗ ଗୁଡ଼ିକ ମଧ୍ୟରେ ପରିଚିତ ହେବାକୁ ଲାଗିଥିଲା। ଏହାକୁ ଲକ୍ଷ୍ୟ କରନ୍ତୁ, ନିମ୍ନ ଦେଶକୁ ଅଗ୍ରସର କରିଥିଲା, ଅତୀତର ଅନୁରୂପ ଥିଲା। ତାହାକୁ ଲକ୍ଷ୍ୟ କରନ୍ତୁ, ଏହାକୁ ନିମ୍ନ ଭାଗରୁ ଉପରକୁ ଆସିଥିଲା। ତତ୍ପରେ ଏହା ତ ସେହି ଗତ ହୋଇଥିବା ସ୍ଥାନରୁ ଆରମ୍ଭ ହୋଇଥିଲା, ଫେରି ଆସୁଅଛି। ମଣ୍ଡଳୀର ପାଦଦେଶ ଅବସ୍ଥାରେ ଫେରି ଆସୁଅଛି ଆଉ ଉର୍ଦ୍ଧକୁ ଚାଲି ଆସୁଅଛି। ଆଉ ଏହା ତ ବର୍ତ୍ତମାନ ଚିରମଣିର ସମୟ ଅଟେ, ମସ୍ତକର ସମୟ ଅଟେ। ସେ ଦୀପ୍ତିର ସମୟ କେତେବେଳେ ଧ୍ୟାନ ଦିଅନ୍ତୁ। ଆପଣମାନେ ନିଜର ହସ୍ତ ସାହାଯ୍ୟରେ ଦେଖିପାରନ୍ତି ନାହିଁ, ତଥାପି ଏହା ତ ଶରୀରର ଏକ ଅଙ୍ଗ ଅଟେ। କର୍ଣ୍ଣଗୁଡ଼ିକ ଦ୍ୱାରା ଆପଣମାନେ ଦେଖିପାରନ୍ତି ନାହିଁ, ତଥାପି ଏହା ଶ୍ରବଣ କରିପାରେ। ନାକର ସାହାଯ୍ୟରେ ଆପଣମାନେ ଦେଖିପାରନ୍ତି ନାହିଁ, ତଥାପି ଏହା ଆଘ୍ରାଣ କରିପାରେ। ଆପଣମାନେ ସେପରି କରିପାରନ୍ତି ନାହିଁ। ଓଠ ଗୁଡ଼ିକ ଦ୍ୱାରା ଆପଣମାନେ ଦେଖିପାରନ୍ତି ନାହିଁ, ଯଦ୍ୟପି ଏହା କଥା କହିବାରେ ସାହାଯ୍ୟ କରିଥାଏ। ଦେଖନ୍ତୁ, ତାହା ତ ପେଣ୍ଟିକଷ୍ଟାଲ ଯୁଗଟି ଥିଲା, ତଥାପି ଏହା ତ ଚକ୍ଷୁର ଯୁଗରେ ଏତେବେଳେ ପ୍ରସ୍ତୁତ ଅଟେ, ଦେଖିଥିବାର ଯୁଗଟି ଅଟେ। ଧ୍ୟାନ ଦିଅନ୍ତି ତ, ଚକ୍ଷୁରେ ବାହାର ରହିଥିବା ଭଳି ସେପରି କୌଣସି ଭ୍ରାମ୍ୟମାନ ପରିସ୍ଥିତି ଏହାର ଅଗୋଚରରେ ଅବସ୍ଥାନ କରି ରହି ନାହିଁ, ତାହା ହିଁ ସତ୍ୟ କଥା ଅଟେ। ପରବର୍ତ୍ତୀ ବିଷୟଟି ବୋଧଶକ୍ତି ଜ୍ଞାନଟି ଅଟେ, ଯିଏକି ସ୍ୱୟଂରୁ ଖ୍ରୀଷ୍ଟ ଅଟନ୍ତି, ଯିଏ ସମସ୍ତ ଶରୀରକୁ ଆୟତ୍ତ କରି ରଖିଥାନ୍ତି। କୌଣସି ପ୍ରକାରର ସଞ୍ଚାଳିତ ହେଉଥିବା ଶକ୍ତି ନୁହେଁ, ତେଣୁ ବାହାରେ ରହିଥିବା ଚାଳନାର ଶକ୍ତିଟି ଅଟେ। ଧ୍ୟାନ ଦିଅନ୍ତୁ, ଅନ୍ୟ ସକଳ ପ୍ରକାର ବସ୍ତୁଗୁଡ଼ିକ ସଞ୍ଚାଳିତ ହୋଇ ସାରିଅଛି। ଲକ୍ଷ୍ୟ କରନ୍ତି ତ, ଆପଣ ପାଦକୁ ଚଳାନ୍ତୁ, ଆପଣ ଗୋଡ଼କୁ, ମାଂସପେଶୀକୁ ଏବଂ ଅନ୍ୟାନ୍ୟ ସମସ୍ତ ବିଷୟଗୁଡ଼ିକୁ ଚାଳନା ପ୍ରଦାନ କରନ୍ତୁ, ପ୍ରତିଟି ଅଙ୍ଗକୁ ସଞ୍ଚାଳିତ କରନ୍ତୁ। ଆପଣଙ୍କ ଶରୀରକୁ ଚଳାନ୍ତୁ, ଆପଣଙ୍କ କଣ୍ଠଟିକୁ ସଞ୍ଚାଳିତ କରନ୍ତୁ, ଆପଣଙ୍କ ନାକଟିକୁ, ଆପଣଙ୍କ ଓଠ ଗୁଡ଼ିକୁ ଏବଂ ଅନ୍ୟାନ୍ୟ ଅଙ୍ଗ ଗୁଡ଼ିକୁ ମଧ୍ୟ ସେପରି ସଂସ୍କରଣ ପ୍ରଦାନ କରନ୍ତୁ। ତଥାପି ଆପଣଙ୍କ ଚକ୍ଷୁ ଗୁଡ଼ିକ ଉତ୍ତାରେ ଅନ୍ୟାନ୍ୟ କୌଣସି ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଆଉ ସଂସ୍କାର ନପାରେ। ସେହି ହେତୁ ସେମାନେ ଦାବି କରି କହିଥାନ୍ତି ଯେ ପୁରୁଷ ବ୍ୟକ୍ତି ଅତି ଶୀଘ୍ର ଟାଙ୍ଗରା ମୁଣ୍ଡ ଅବସ୍ଥାକୁ ପହଞ୍ଚିଥାଏ, ଆଉ ତା ଏଥିପାଇଁ ଅଟେ। ଦେଖନ୍ତୁ, କେଶ ମୂଳେ ରହିଥିବା ମାଂସପେଶୀ ନିମନ୍ତେ ଅନୁସରଣ ପ୍ରକ୍ରିୟାର କୌଣସି ବ୍ୟବସ୍ଥା ନାହିଁ। ମୁଣ୍ଡର ଖପଡ଼ି ତକ୍ତ ମଧ୍ୟରେ ତାହାକୁ ବିକଶିତ କରିବା ନିମନ୍ତେ ସେପରି କୌଣସି ଅନୁସରଣ ବ୍ୟବସ୍ଥା ନାହିଁ। ଧ୍ୟାନ ଦିଅନ୍ତି ତ, ଏହା ତ କୋମଳ ଗଦି ରୂପେ ଉପାଦାନର ବ୍ୟବସ୍ଥା ଲାଭ କରେ ନାହିଁ, ଏହା ତ ବିକଶିତ ହୋଇପାରେ ନାହିଁ ଏବଂ ରକ୍ତ ଯୋଗାଇ ପାରେ ନାହିଁ। ତଥାପି କେଶ ମୂଳ ଗୁଡ଼ିକ ତ ରକ୍ତର ସାହାଯ୍ୟରେ ଜୀବିତ ରହିଥାଏ। ତଥାପି ବିକଶିତ ହେଉଥିବା ଦ୍ୱାରା କେଶ ଗୁଡ଼ିକ ରକ୍ତର ସାହାଯ୍ୟ ପାଇ ବଢ଼ିଥାନ୍ତି ଏବଂ ତଦ୍ୱାରା ବଞ୍ଚିଥାନ୍ତି, ଆଉ ସେହି ଅଂଶଟିକୁ ଆମ୍ଭେମାନେ ଏତେବେଳେ ଲାଭ କରିଥାଉ। ଆପଣମାନେ ଧ୍ୟାନ ଦିଅନ୍ତୁ, ଚକ୍ଷୁର ଅଗୋଚରରେ ଥାଇ କୌଣସି ବସ୍ତୁ ସ୍ଥିତାବସ୍ଥାରେ ନାହିଁ। ଆସୁ ଆମମାନେ ଯେତେବେଳେ ଲକ୍ଷ୍ୟ କରି ଦେଖିବା, ଯେତେବେଳେ ଏହା ଦୀପ୍ତି ହେବ, ପ୍ରାୟ ମଧ୍ୟାହ୍ନ ସମୟରେ କି ସନ୍ଧ୍ୟା କାଳରେ ଦୀପ୍ତି ଉଦିତ ହେବ, କେଉଁ ଉଦ୍ଦେଶ୍ୟ ନିମନ୍ତେ ଜ୍ୟୋତିକୁ ପ୍ରେରଣ କରାଯାଇଅଛି। ସୁତରାଂ ଆପଣମାନେ ଯେ କେଉଁ ସ୍ଥାନରେ ଉପସ୍ଥିତ ଅଛନ୍ତି ତାହାକୁ ଧ୍ୟାନ ଦେଇ ଦେଖନ୍ତୁ, ତାହାର ନିକଟବର୍ତ୍ତୀ ସ୍ଥାନରେ ରହି ପହଞ୍ଚିବାକୁ ଅଛି। ଏହା ସତ୍ୟ କଥା ଅଟେ ନା? ଆପଣମାନେ କେଉଁ ସ୍ଥାନରେ ଆସି ପହଞ୍ଚୁଛନ୍ତି ତାହାକୁ ବୁଝନ୍ତୁ। ପ୍ରାୟ ସନ୍ଧ୍ୟା କାଳରେ ଦୀପ୍ତି ଉଦିତ ହେବ, ଆଉ ସେହି ବିଷୟଟିକୁ ଆମେ ଗ୍ରହଣ କରୁ ଏବଂ ଏହାକୁ ମଲାଖି ଚାରିଥ ଅଧ୍ୟାୟ ସହିତ ତୁଳନା କରୁ। ସନ୍ଧ୍ୟା କାଳରେ ଯେ ଦୀପ୍ତି ପୁନଃ ଉଦିତ ହେବ ସେ ବିଷୟରେ ସେ ପ୍ରତିଜ୍ଞା କରି କହିଥିଲେ, ତାହାକୁ ଧ୍ୟାନ ରଖିଥାନ୍ତୁ। ଦେଖ, ଆମ୍ଭେ ଏଲିୟ ଭବିଷ୍ୟବକ୍ତାଙ୍କୁ ପ୍ରେରଣ କରିବା, ଆଉ ସେ ଆସି ସନ୍ତାନଗଣଙ୍କ ହୃଦୟକୁ ପିତୃଗଣ ପ୍ରତି ଫେରାଇବ, ପୁଣି ପିତୃଗଣ ହୃଦୟ ସନ୍ତାନଗଣ ପ୍ରତି ଫେରାଇବ। ତାହା ସତ୍ୟ କଥା ଅଟେ ନା? ଯେପରିକି ଆମ୍ଭେ ଆସି ପୃଥିବୀକୁ ଅଭିଶାପରେ ଆଘାତ ନ କରୁ। ବର୍ତ୍ତମାନ ଯୋହନଙ୍କୁ ବିଚାର ମଧ୍ୟ ଆଣିବା, କିମ୍ବା ସାଧୁ ଲୋକଙ୍କ ସୁସମାଚାର 17:30 ପଦକୁ ଧ୍ୟାନ ରଖିବା, ଆଉ ସେହି ସ୍ଥାନରେ ଯୀଶୁ ଯେ କ'ଣ କହି ଭାବାଣୀ କରିଥିଲେ ତାହାକୁ ଧ୍ୟାନ କରିବା। ଏପରି କହିଥିଲେ ଯେ ସଦମର ଦିନ ଗୁଡିକ ଯେପରି ଘଟିଥିଲା ତାହା ସେହି ସମାନ ଧରଣର ଘଟଣା ସଦୃଶ ହେବ। ଆଉ ମନେ ରଖିଥାନ୍ତୁ, ଲକ୍ଷ୍ୟ କରନ୍ତୁ, ଏହା ତ ସେହି ସମୟର ଘଟଣାଟି ଅଟେ ଯେତେବେଳେ ମନୁଷ୍ୟପୁତ୍ର ପ୍ରକାଶିତ ହେବେ। ମନୁଷ୍ୟପୁତ୍ର ପ୍ରକାଶିତ ହେବାର ସମୟଟି ଅଟେ। ମନୁଷ୍ୟପୁତ୍ର ତ ପ୍ରକୃତରେ ଚିତ୍ତାବସ୍ଥା ମଧ୍ୟରେ ଥାଇ ପ୍ରଘଟ ହୋଇଥିଲେ କେବଳ ଅତି ଅଳ୍ପ ସମୟ ନିମନ୍ତେ। ସଦମ ନଗରଟି ଭସ୍ମିତ ହେବାର କିଛି କ୍ଷଣ ପୂର୍ବେ ପ୍ରଘଟିତ ହୋଇଥିଲେ। ଆଉ ସେହି ବ୍ୟକ୍ତି ଜଣକ ତ ଇଲୋହିମ ଥିଲେ, ସେ ଈଶ୍ୱର ଥିଲେ, ଆଉ ଯୀଶୁ ହିଁ ଈଶ୍ୱର ଅଟନ୍ତି। ଆଉ କିଛି ସମୟ ନିମନ୍ତେ ଈଶ୍ୱର ଦୃଶ୍ୟ ଭାବେ ପ୍ରଘଟିତ ହୋଇଥିଲେ। ଆଉ ବିଚାର ନିଷ୍ପତ୍ତିର ବିଷୟକୁ ଅନୁସନ୍ଧାନ କରିବା ଉଦ୍ଦେଶ୍ୟ ଆସି ସେ ଅବ୍ରାହମଙ୍କ ସହିତ କଥାବାର୍ତ୍ତା କରିଥିଲେ। ଖୁବ୍ ଅଳ୍ପ ସମୟ ନିମନ୍ତେ ହିଁ ମନୁଷ୍ୟପୁତ୍ର ପ୍ରଘଟିତ ହୋଇଥିଲେ, ଆଉ ସେ ମନୁଷ୍ୟ ଜଣକ ହିଁ ଇଲୋହିମ ଥିଲେ। ହେ ମଣ୍ଡଳୀ, ତୁମମାନେ ଏହାକୁ ବୁଝିଥାଉ କି ମନୁଷ୍ୟପୁତ୍ର ଜଣକ ଇଲୋହିମ କିଛି ସମୟ ନିମନ୍ତେ ହିଁ କେବଳ ପ୍ରଘଟ ହୋଇଥିଲେ, କାରଣ ଆସନ୍ତା ପ୍ରଭାତ କାଳ ସମୟରେ ତାହାକୁ ସମ୍ପୂର୍ଣ୍ଣ ରୂପେ ଭସ୍ମୀଭୂତ ହେବାକୁ ହିଁ ଥିଲା। କେତେବେଳେ ଏଥିପୂର୍ବେ କି ସୂର୍ଯ୍ୟ ପୁନଶ୍ଚ ଉଦିତ ହୁଏ ତାହାର ବହୁ ପୂର୍ବରୁ ସେପରି ହେବାକୁ ଥିଲା। ତେଣୁକରି କୌଣସି ସଂସ୍ଥା ଏପରି ନାହିଁ ଯିଏକି ଛଡାଯାଇପାରେ। ପୁନଶ୍ଚ ଯାହା ବର୍ତ୍ତମାନ ଘଟୁଅଛି ତାହାଠାରୁ ଅଧିକ ବଡ଼ ଧରଣର ଅଗ୍ରଗତି ଆଉ କିଛି ହୋଇନପାରେ, ଯେହେତୁ ପ୍ରଭାତ ହେବା ପୂର୍ବେ ତାହା ଭସ୍ମୀଭୂତ ହେବ। ଉଦ୍ଦୀପନା ତ ସମାପ୍ତ ହୋଇଯାଇଅଛି, ଦେଶଗୁଡ଼ିକର ଏକ ପ୍ରାନ୍ତରୁ ନେଇ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହା ଶେଷ ହୋଇସାରିଅଛି। ଅଧିକ କିଛି ଉଦ୍ଦୀପନାର କାର୍ଯ୍ୟ ଆଉ ହେବାକୁ ଯାଉନାହିଁ। ଉଦ୍ଦୀପନା ଗୁଡ଼ିକର ଫଳପ୍ରଦ କାର୍ଯ୍ୟ ଗୁଡ଼ିକୁ ଏହି ରାଷ୍ଟ୍ରଟି ଆଉ କଦାପି ଲାଭ କରି ନ ପାରେ। ଆପଣମାନେ ବିଦ୍ୟାମାନଙ୍କର ଏକ ସମାବେଶକୁ ଲାଭ କରିପାରନ୍ତି, ମାତ୍ର ମୁଁ ତ ଆଧ୍ୟାତ୍ମିକତାର ଉଦ୍ଦୀପନା ବିଷୟକୁ ଅର୍ଥ କରିଥାଏ। ଆମମାନେ ଏହାର ସକଳ ପ୍ରକାରର ପ୍ରଭାବକୁ ଦେଖି ସାରିଅଛୁ। ଆପଣମାନେ ଯେ ଏହାକୁ ବୁଝୁଅଛନ୍ତି ଏପରି ମୁଁ ଆଶା କରିଥାଏ। ମୁଁ ଏହାକୁ ଏପରି ଭାବେ କହୁଅଛି ଯେ ମୁଁ ତଦ୍ୱାରା ଆଶା କରୁଅଛି ଆପଣମାନେ ଏହାକୁ ବୁଝନ୍ତି ବୋଲି। ଦେଖନ୍ତି ତ, ଏହା ଶେଷ ହୋଇସାରିଅଛି। କେହି ଜଣେ ଅତି ଉତ୍ତମ ସେବକ ଏହି କିଛି ସମୟ ପୂର୍ବେ ଏପରି କହିଥିଲେ ଯେ, ଭାଇ ବ୍ରହ୍ମ, ମୁଁ ଈଶ୍ୱରଙ୍କ ସେ ମହାନ ଆନନ୍ଦର ବରଦାନଟିକୁ ହିଁ ଯଦି ମୋର ହୃଦୟ ମଧ୍ୟରେ ପାଇସାରିଥାନ୍ତି। ମୁଁ କହିଥିଲି, ହେ ପୁତ୍ର, ଉଦ୍ଦୀପନା ତ ଶେଷ ହୋଇସାରିଅଛି। ଦେଖନ୍ତି ତ, ଜାହାଜଟିର ମଧ୍ୟରେ ଶକ୍ତି ସଞ୍ଚାଳକଗଣଙ୍କୁ ସ୍ଥାନ ପ୍ରଦାନ କରାଯାଇ ସାରିଅଛି। ଆମମାନଙ୍କ ସମ୍ମୁଖରେ ଭୟଙ୍କର ଧରଣ ଢେଉ ଗୁଡିକ ଉତ୍ତୋଳନ ଖାଇ ଅବସ୍ଥାନ କରିଅଛି, ତଥାପି ଆମେ ଜାଣୁ ଯେ ସୁଦୂରବର୍ତ୍ତୀ ଢେଉର ଅନ୍ତରାଳରେ ଥାଇ ଆମେ କୋଳ ନିକଟବର୍ତ୍ତୀ ହେଉଅଛୁ। ବୁଝନ୍ତି ତ, ଆମମାନେ ତ କୋଳର ନିକଟବର୍ତ୍ତୀ ହେଉଅଛୁ। କେବଳ ଦୃଢ଼ତାର ସହିତ ସୁସ୍ଥ ରହିଥାନ୍ତୁ, ବାକ୍ୟ ସହିତ ଅବିଚଳିତ ରହିଥାନ୍ତୁ, ଈଶ୍ୱର ସହିତ ରହିଥାନ୍ତୁ। ଆପଣ ଯେ କିପରି ଅନୁଭବ କରିଥାନ୍ତି ସେଥିରେ କିଛି ଯାଇ ଆସେ ନାହିଁ। ଅନ୍ୟ କେହି ଜଣେ ଯେ କିପରି ଅନୁମାନ ଲଗାଇଥାନ୍ତି ସେଥିରେ ମଧ୍ୟ କିଛି ଯାଇ ଆସେ ନାହିଁ, ତଥାପି ବାକ୍ୟ ସହିତ ବିଶ୍ୱାସୀ ହୋଇ ରହିଥାନ୍ତୁ, ଏହାକୁ ସୁସ୍ଥିର ଭାବରେ ଧରି ରଖିଥାନ୍ତୁ। ସେହି ବିରାଟ ବାଦଲ ଗୁଡିକୁ ଆମମାନଙ୍କ ଚତୁର୍ଦିଗରେ ଘେରି କରି ରହିଥିବାର ଆପଣମାନେ ଦେଖନ୍ତି, ଆଉ ଝଡ଼ଝଞ୍ଜା ଗୁଡିକୁ ଆସୁଥିବାର ମଧ୍ୟ ଲକ୍ଷ୍ୟ କରନ୍ତି, ଆଉ ମଧ୍ୟ ପରମାଣୁ ବୋମା ଗୁଡିକୁ ତଥା ଅନ୍ୟାନ୍ୟ ବିଭିନ୍ନ ଧରଣର ମାରାତ୍ମକ ଅସ୍ତ୍ର ଗୁଡିକୁ ଆସୁଥିବା ଦେଖନ୍ତି, ଯେଉଁ ଗୁଡିକ ବିଷୟରେ ସେମାନେ ଆଲୋଚନା କରୁଛନ୍ତି। ତଥାପି ଆମମାନଙ୍କର ଶକ୍ତି ନିୟନ୍ତ୍ରକ ସାଧନଟି ବାକ୍ୟଟି ମଧ୍ୟରେ ଯଥୋଚିତ ରୂପେ ନିର୍ଭୁଲ ଭାବରେ ଅବସ୍ଥାନ କରିଅଛି, ତାହା ଯେ ଏହି ସ୍ଥାନରେ ପ୍ରକାଶିତ ହେବ ଏପରି ଏକ ପ୍ରତିଜ୍ଞାକୁ ସ୍ୱୟଂ ଈଶ୍ୱର କରିଥିଲେ। ଆମମାନେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଶିରସ୍ଥାନ କରି ବ୍ୟବହାର କରିବୁ। ହଁ, ଆମମାନେ ସେଗୁଡ଼ିକର ଉର୍ଦ୍ଧ୍ୱରେ ଅବସ୍ଥାନ କରିବୁ, ସେପରି ନିଶ୍ଚିତ ରୂପେ ହିଁ କରିବୁ। ସେଗୁଡ଼ିକ ଆମମାନଙ୍କୁ କଦାପି ପରାଜିତ କରି ମଗ୍ନ କରିବ ନାହିଁ, ସେଗୁଡ଼ିକ କଦାପି ଆମମାନଙ୍କୁ ଡୁବାଇ ଦେବ ନାହିଁ। ଆପଣମାନେ ଆମମାନଙ୍କୁ କବର ମଧ୍ୟ ରଖି ଦିଅନ୍ତୁ, ଆମମାନେ ଜୀବିତ ହୋଇ ପୁନଶ୍ଚ ବାହାରି ଆସିବୁ। ଏହାର ସହିତରେ ତାହା ସବୁକିଛି ବିଷୟ ଅଟେ। ଜଗତରେ ଏପରି କୌଣସି ଶକ୍ତି ରହିନାହିଁ ଯାହାକି ତାକୁ ସେହି ସ୍ଥାନରୁ ହଟାଇ ଦେଇପାରେ। ଆମମାନେ ସେଗୁଡ଼ିକ ମଧ୍ୟରେ ପ୍ରତିଟି ବାଧାର କାରଣକୁ ପରାଜିତ କରିବୁ, ଯେହେତୁ ଆମମାନଙ୍କ ମହାନ ପୁଣି ମୁଖ୍ୟ ସେନାପତି ସେହି ଅନ୍ୟ ପାର୍ଶ୍ୱରେ ଥାଇ ଆମମାନଙ୍କୁ ଡାକୁଅଛନ୍ତି। ମୁଁ ଯୀଶୁରେ ଲଙ୍ଗର ପକାଇଅଛି, ଆଉ ଜୀବନର ଝଡ଼ଝଞ୍ଜାକୁ ମୁଁ ସେହି ହେତୁ ପ୍ରତିହତ କରିବି। ମୁଁ ଯୀଶୁରେ ଲଙ୍ଗର ଦୂର କରି ରଖିଅଛି, ଆଉ କୌଣସି ବତାସ କିମ୍ବା ଢେଉକୁ ମୁଁ କଦାପି ଭୟ କରିବି ନାହିଁ। ଯାହା କିଛି ଆପଦ ହୋଇଥାଏ ନା କାହିଁକି ତାହାକୁ ଆସିବାକୁ ଦିଆଯାଉ। ଯାହା କିଛି ହୋଇପାରେ, ଯାହା କିଛି ଘଟିବ, ତାହା କୌଣସି ପ୍ରକାର ଭିନ୍ନତାକୁ ସୃଷ୍ଟି କରିନଥାଏ। ଆମମାନେ ଯୀଶୁରେ ଠିକ୍ ସେହି ସ୍ଥାନରେ ଲଙ୍ଗର ପକାଇ ରହିଥିବୁ। ଯଦି ମୁଁ ଜୀବିତ ରହେ ତେବେ ଈଶ୍ୱରଙ୍କ ମହିମା ନିମନ୍ତେ ମୁଁ ଜୀବିତ ରହିବି, ଯଦି ମୁଁ ମରେ ତେବେ ଈଶ୍ୱରଙ୍କ ମହିମା ନିମନ୍ତେ ମୁଁ ମୃତ୍ୟୁଭୋଗ କରିବି। ମୁଁ ତ କେବଳ ଇଚ୍ଛା କରିଥାଏ, ଏହା ତ ଈଶ୍ୱରଙ୍କ ମହିମା ନିମନ୍ତେ ହିଁ ଅଟେ, ତାହା ହିଁ ଯାହାକୁ ମୁଁ କରିବାକୁ ଚାହିଁଥାଏ। ଯେତେବେଳେ ସେହି ସବୁ କାର୍ଯ୍ୟ ଶେଷ ହୋଇଯାଇଥାଏ ତତ୍ପରେ ଅଧିକ କିଛି ସମୟ ବ୍ୟାପି ମୁଁ ଆଉ ରହିବାକୁ ଇଚ୍ଛା କରିନଥାଏ। ମୁଁ ତ ସେପରି ଏକ ସ୍ଥାନକୁ ଯିବା ପାଇଁ ଇଚ୍ଛା କରିଥାଏ ଯେଉଁ ସ୍ଥାନରେ ମୋର ପୁରସ୍କାରଟିକୁ ପାଇବା ନିମନ୍ତେ ମୁଁ ଆଗ୍ରହୀ ହୋଇଥାଏ, ଯାହାକି ସେ ମୋ ନିମନ୍ତେ ଆଣିଥିଲେ। ଯାହା ମୁଁ ବର୍ତ୍ତମାନ ସ୍ୱରୂପେ ଲାଭ କରିଥିଲି ଏହା ତ ତାହା ନୁହେଁ, ମାତ୍ର ଏହା ତ ତାହା ଅଟେ ଯାହାକି ସେ ମୋ ପାଇଁ କ୍ରୟ କରିଥିଲେ, ଆଉ ତାହା ସେ ପୁରସ୍କାରଟି ଅଟେ ଯାହାକି ସେ ଆପଣା ମହା ଅନୁଗ୍ରହ ଦ୍ୱାରା ମୋତେ ଦାନ କରିଥିଲେ। ସୁତରାଂ ସନ୍ଧ୍ୟାକାଳ ଦୀପ୍ତିକୁ ଏହି ସ୍ଥାନରେ ଉଜ୍ଜଳିତ ହେଉଥିବାର ଆମମାନେ ଦେଖୁ। ଆଉ ଆଲୋକଟିକୁ ଲାଭ କରିବା ନିମନ୍ତେ ଏହା କଣ କରିଥାଏ, ଆଉ ଦେଖିବା ନିମନ୍ତେ ଆପଣଙ୍କର ଦୃଷ୍ଟିଶକ୍ତି ଯଦି ନଥାଏ ତେବେ ଏହାର ନିକଟବର୍ତ୍ତୀ ହେବାର ଆପଣଙ୍କର କିପରି ଭାବରେ ସକ୍ଷମ ହୋଇପାରନ୍ତି। ସନ୍ଧ୍ୟାକାଳର ଦୀପ୍ତିଟି କିପରି ଧରଣ ଅଟେ, କୌଣସି ଏକ ବିଶେଷ ଧରଣ ବିଷୟକୁ ପ୍ରଘଟ କରିବା ଅଭିପ୍ରାୟରେ ଜ୍ୟୋତିଟି ପ୍ରେରିତ ହୋଇଥାଏ, ତାହା ସତ୍ୟ କଥା ଅଟେ ନା? ଏହି ସ୍ଥାନରେ କୌଣସି ଏକ ବସ୍ତୁ ରହିଅଛି ଏପରି ଅନୁମାନକୁ ଆପଣ ଯଦି ଅନୁଭବ କରିଥାନ୍ତି, ଆଉ ତାହା ଯେ କିପରି ଧର ବସ୍ତୁ ଅଟେ ଏହାକୁ ଆପଣ ବୁଝିପାରି ନଥାନ୍ତି, ଅନ୍ଧକାର ମଧ୍ୟ ରହିଥିବା କାରଣରୁ ତାହାକୁ ଚିହ୍ନି ପାରିନଥାନ୍ତି, ତେବେ ପତିଟିକୁ ଜଳାଇ ପକାନ୍ତୁ, ଏହାକୁ ପ୍ରଘଟ କରିବା ନିମନ୍ତେ ସେପରି କରନ୍ତୁ। ମଲାଖି ଚତୁର୍ଥ ଅଧ୍ୟାୟଟି କଣ କରିଥାଏ ବୁଝନ୍ତି ତ? ସେହି ସମାନ କାର୍ଯ୍ୟଟିକୁ କରିଥାଏ। ସପ୍ତ ମୋହରକୁ ଉନ୍ମୁକ୍ତ କରିବା ଉଦ୍ଦେଶ୍ୟଟି କେଉଁ କାରଣ ଅଭିପ୍ରାୟ ଥିଲା? ସଂସ୍ଥା ଗୁଡିକ କେଉଁ ସ୍ଥାନରେ ଥାଇ ଏହା ଚତୁର୍ଦିଗରେ ପରିକ୍ରମା କରୁଅଛନ୍ତି, ପ୍ରଘଟ କରିବାକୁ, ପ୍ରକାଶକୁ ଘେନି ଆସିବାକୁ ଉଦ୍ୟମ କରୁଅଛନ୍ତି। ତଥାପି ଆପଣଙ୍କର ଯଦି ଚକ୍ଷୁ ନାହିଁ ତେବେ ପ୍ରଘଟ କରିବାରେ କଣ ବା ସାର୍ଥକତା ରହିଅଛି? ସର୍ବପ୍ରଥମେ ଚକ୍ଷୁ ଗୁଡିକୁ ଥିବା ବାଞ୍ଛନୀୟ ଅଟେ, ଦେଖିପାରିବା ନିମନ୍ତେ ତାହା ଆବଶ୍ୟକ ଅଟେ, ଏହା ସତ୍ୟ କଥା ଅଟେ ନା? ମଲାଖି ଚାର୍ଥ ଅଧ୍ୟାୟ ଭାବବାଣୀକୁ ପ୍ରଘଟ କରିବା ନିମନ୍ତେ ଲୁକ 17:30 ପଦକୁ, ଯୋହନ 14:12 ପଦକୁ, ପୁନଶ୍ଚ ଯୋହନ 15:24 ପଦକୁ ଓ 16:13 ପଦକୁ ପ୍ରଘଟ କରିବା ନିମନ୍ତେ ଆବଶ୍ୟକ ଅଟେ। ପୁନଶ୍ଚ ପ୍ରକାଶିତ ବାକ୍ୟ 10:1-7 ପଦ ଗୁଡିକୁ ପ୍ରଘଟ କରିଦେବା ନିମନ୍ତେ ଆବଶ୍ୟକ ଅଟେ। ଆଉ ସନ୍ଧ୍ୟାକାଳର ଦୀପ୍ତି ଯେତେବେଳେ ପରିଚୟକୁ ଆସିଥାଏ ସେତେବେଳେ ସପ୍ତମହର ଗୁଡିକୁ ପ୍ରଘଟ କରିବା ନିମନ୍ତେ ପୁଣି ସପ୍ତମ ଦୂତଙ୍କର ସମାଚାରକୁ ପ୍ରଘଟ କରିବା ନିମନ୍ତେ ତାହା ଆବଶ୍ୟକ ହୋଇଥାଏ। ଆଉ କେହି ଜଣେ ବ୍ୟକ୍ତି ଯଦି ଲାଓଦିକିଆ ମଣ୍ଡଳୀୟ ଯୁଗରେ ଲୋକଗୁଡାକ ଥିଲେ କିପରି ଉଲଙ୍ଗ ଅବସ୍ଥାରେ ଥିଲେ, ସେମାନେ ସେପରି ଅଟନ୍ତି ନା? ଅନ୍ଧ ଅଟନ୍ତି। ଅନ୍ଧ ବ୍ୟକ୍ତି ପାଇଁ ଜ୍ୟୋତିଟି କଣ ବା ଉତ୍ତମତାକୁ ସୃଷ୍ଟି କରିଥାଏ? ଯଦି ଅନ୍ଧ ଅନ୍ଧକୁ ପଥ କଢାଏ ତେବେ ଉଭୟ ଖାତରେ ପଡିଯିବେ ନାହିଁ କି? ଉଲଙ୍ଗ ଅନ୍ଧ ତ ଅଟନ୍ତି, ତଥାପି ଏହାକୁ ବୁଝନ୍ତି ନାହିଁ, ଏପରିକି ସେମାନଙ୍କ ମାନସିକ ବିଚାର ବୁଦ୍ଧିର ଶକ୍ତି ମଧ୍ୟ ଲୋପ ପାଇଯାଇଅଛି। ମାନସିକ ବିଚାର ବୁଦ୍ଧି ସମ୍ପନ୍ନ ସେମାନଙ୍କ ଆଧ୍ୟାତ୍ମିକ ଚେତନାଟି ପୁଣି ଆଧ୍ୟାତ୍ମିକ ରୂପୀ ବିଚାର ବୁଦ୍ଧି ମଧ୍ୟ ଲୋପ ପାଇଯାଇଅଛି। ଧ୍ୟାନ ଦିଅନ୍ତି ତ, ଆତ୍ମପ୍ରିୟ ଗର୍ବୀ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ଉତ୍ତମ ବିଷୟରେ ଘୃଣା କରି ଭକ୍ତିର ଭେକତ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରିଥାନ୍ତି। ପ୍ରକାଶନର ଶକ୍ତିଟି ସେମାନେ ଏହାର ମହିମାକୁ ସୁଦ୍ଧା ବିଶ୍ୱାସ କରନ୍ତି ନାହିଁ, ବୁଝିଲେ ତ? ଭାବାଦିଗଣ ବୋଲି ପରିଚିତ ଥିବା ସେପରି ଶିକ୍ଷାଟିକୁ ମଧ୍ୟ ସେମାନେ ଆଦୌ ବିଶ୍ୱାସ କରନ୍ତି ନାହିଁ, ଆଉ ସେହି ହେତୁ ସେମାନେ ଏହାକୁ ବିଶ୍ୱାସ କରିପାରନ୍ତି ନାହିଁ। ସେମାନେ ପୁରୀ ବିଶ୍ୱାସ କରିଥାନ୍ତି ଯେ ମଲାଖି ଚାର୍ଥ ଅଧ୍ୟାୟ ସ୍ଥିତ ଭାବବାଣୀଟି କୌଣସି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ନିମନ୍ତେ କିମ୍ବା ଏକ ନିର୍ଦ୍ଦିଷ୍ଟ ସଂସ୍ଥା ନିମନ୍ତେ ହିଁ କେବଳ କଥିତ ଅଟେ। ସେ ପ୍ରଥମ ଥର ଯେତେବେଳେ ଆସିଥିଲେ ସେତେବେଳେ ସେ ଜଣେ ମାନବ ଥିଲେ, ଆଉ ଦ୍ୱିତୀୟ ଥର ନିମନ୍ତେ ଆସିଥିଲେ ଦୁଇ ଗୁଣ ଅଧିକା ଅଂଶଧନ ସହିତ ଆସିଥିଲେ, ସେତେବେଳେ ମଧ୍ୟ ସେ ଜଣେ ମାନବ ଥିଲେ। ସେ ଭକ୍ତିଯକ ଯୋହନଙ୍କ ଉପରେ ଯେତେବେଳେ ଆସିଥିଲେ ସେତେବେଳେ ମଧ୍ୟ ସେ ଜଣେ ମାନବ ଥିଲେ। ଯୁଗାନ୍ତର ଦିନମାନଙ୍କରେ ସନ୍ଧ୍ୟାକାଳ ଦୀପ୍ତିଟି ପର୍ଯ୍ୟଟ ହେବାକୁ ଯେତେବେଳେ ଆରମ୍ଭ କରିଥାଏ ସେତେବେଳେ ଦୃଷ୍ଟିଶକ୍ତି ଗୁଡିକ ଉନ୍ମୁକ୍ତ ହୋଇଯିବ, ଆଉ ଆପଣମାନେ ଯେ କେଉଁ ଆଡ଼କୁ ଧାବମାନ ହେଉଛନ୍ତି ତାହାକୁ ଆପଣମାନେ ଦେଖିବେ। ସେତେବେଳେ ଶରୀରଟି ସମ୍ପୂର୍ଣ୍ଣ ରୂପେ ସୁଗଠିତ ହୋଇସାରିଥିବ, ଆପଣଙ୍କ ପାଦରେ ଧରା ଦେଇ ଠିଆ ହୋଇ ରହିଥିବ, ଆଉ ପବିତ୍ର ଆତ୍ମାଙ୍କ ଶକ୍ତିରେ ଚାଳିତ ହୋଇ ଆପଣଙ୍କ ଚାଳନା ଶକ୍ତିକୁ ପାଇସାରିଥିବ। କଣ ସେଇ ସମାନ ଶକ୍ତି ଯିଏକି ଭାବାଦିଗଣ ଉପରେ ଚାଳିତ ହୋଇଥିଲେ, ଯେଉଁମାନେ ବାଇବଲକୁ ଲେଖିଥିଲେ, ସେଇ ସମାନ ପବିତ୍ର ଆତ୍ମା ସେହି ଶରୀର ମଧ୍ୟରେ ପବିତ୍ର ଆତ୍ମା ପୂର୍ଣ୍ଣ କରି ତାହାକୁ ଚାଳନା ପ୍ରଦାନ କରୁଅଛନ୍ତି। ପ୍ରତ୍ୟେକ ସଂସ୍ଥାରୁ, ପ୍ରତ୍ୟେକ ଜାତିରୁ, ପ୍ରତ୍ୟେକ ଭାଷାବାଦୀଙ୍କ ମଧ୍ୟରୁ ଏବଂ ଜନତାଙ୍କ ମଧ୍ୟରୁ ପୃଥକ କରି ଆଣି ଚାଳନା ପ୍ରଦାନ କରୁଅଛନ୍ତି। ଏଠାରେ ସ୍ଥିତ ଜଣେ ସାଧାରଣ ମହିଳା ସେ ଏହି ସଂସ୍ଥା ସହିତ ଆଦୌ ଜଡିତ ନୁହନ୍ତି କିମ୍ବା ଏହି ସଂସ୍ଥା ସହିତ ଏହି ମଣ୍ଡଳୀ ସହିତ ଆଦୌ ସମ୍ପର୍କ ସ୍ଥାପନ କରି ରହିନାହାନ୍ତି, ସେ ତ କୌଣସି ଅନ୍ୟ ସ୍ଥାନରୁ ଆସିଥାନ୍ତି। ଆଉ ଏଇ ପାତକାଳରେ ସେ ଆସିଥିଲେ ଆଉ ସେଇ ସ୍ଥାନରେ ସେ ଛବିଟିଏ ହାସଲ କରିଥିଲେ ସେଥିରେ ମୋର ପୁତ୍ରଙ୍କୁ ତାହା ଦେଇଥିଲେ ଯିଏକି ଅତ୍ୟଧିକ ରୂପେ ଚକିତ ହୋଇ ପଡ଼ିଥିଲେ ସେ ଏ ବିଷୟରେ କଦାପି ଶୁଣିନଥିଲେ ଅଥବା ଏ ବିଷୟରେ କଦାପି କିଛି ଜାଣିନଥିଲେ ମୁଁ ତାହା ଜାଣେ ନାହିଁ ସେ ଏ ବିଷୟରେ କଦାପି ଶୁଣିଥିଲେ ଅଥବା ନୁହେଁ ଏ ବିଷୟରେ ମୁଁ କିଛି ଜାଣେ ନାହିଁ ମୁଁ ତାହା ଜାଣେ ନାହିଁ ସେ ଦୂତଙ୍କର ଏକ ଛବିକୁ ଧରିଥିଲେ ଯାହାକି ସପ୍ତ ମାଣ୍ଡଳିକ ଯୁଗ ଗୁଡ଼ିକରେ ଦେଖିବାକୁ ମିଳିଥିଲେ ଏବଂ ସପ୍ତ ମୋହର ଗୁଡ଼ିକୁ ଖୋଲିଥିଲେ ଯେତେବେଳେ କି ଏହା ସେପରି ଘଟିଥିଲା ସେତେବେଳେ ଏହା ତ ଏକ ଘଟଣା ମାତ୍ର ଥିଲା ଏପରି କହିଥିଲେ ସେହି ସ୍ଥାନ ଚାହିଁ ପଛକୁ ଦେଖ ଆଉ ଦର୍ଶନରେ ସେ ତାହାକୁ ମଧ୍ୟାକାଶରେ ଠିଆ ହୋଇ ରହିଥିବା ଦେଖିଥିଲେ ଆଉ ସେହି ସ୍ଥାନରେ ଥାଇ ସେ ପଛକୁ ଦେଖିଥିଲେ ଆଉ ତାହାକୁ ଦେଖିଥିଲେ ଶୁଭ୍ର ବର୍ଣ୍ଣରେ ଆଭୂଷିତ ଥିବା କୌଣସି ଆକାରର ଦୃଶ୍ୟକୁ ଦେଖିଥିଲେ ସେ ଆଗକୁ ବଢି ଚାଲିଥିଲେ ଆଉ ଏହାର ପୃଷ୍ଠଭାଗରେ କହିଥିଲେ ତାହା ଦେଖିବାକୁ ଏପରି ମିଳିଥିଲା କହିଥିଲେ ଭାଇ ବ୍ରହ୍ମ ସେହି ଜଣଙ୍କ ତ ଆପଣ ହିଁ ଥିଲେ ଆଉ କହିଥିଲେ ସେହି ସ୍ଥାନରେ ସେ ଆଗକୁ ବଢି ଯାଇଥିଲେ ଆଉ ଏପରି କହିଥିଲେ ଯେ ଆପଣଙ୍କ ପଛରେ ବିଭିନ୍ନ ବର୍ଣ୍ଣର ଲୋକ ଗୁଡାକ ଧ୍ୱଜା ଗୁଡ଼ିକୁ ଧରି ଚାଲିଥିଲେ ଜୋର୍ଗିଆରୁ ଆଲବାମାରୁ ତଥା ବିଭିନ୍ନ ସ୍ଥାନ ଗୁଡ଼ିକର ଲୋକ ଗୁଡାକ ଆଗକୁ ବଢି ଆସିଥିଲେ ଆଉ ସେହି ଶିଖର ସ୍ଥାନଟିର ଆଡ଼କୁ ମାଡ଼ି ଯାଉଥିଲେ ଯେଉଁ ସ୍ଥାନରେ ଖ୍ରୀଷ୍ଟ ଏହି ଦର୍ଶନରେ ମଧ୍ୟରେ ଥାଇ ଆପଣଙ୍କୁ ପ୍ରଘଟ କରିଥିଲେ ଓହୋ ହାଲେଲୁୟା ଆମେମାନେ ଯୁଗାନ୍ତର ଦିନମାନଙ୍କରେ ଉପନୀତ ଅଟୁ ଏବଂ ଦିନ ଗୁଡ଼ିକର ଶେଷ ପ୍ରହରରେ ମଧ୍ୟରେ ଉପସ୍ଥିତ ହୋଇଅଛୁ ତାଙ୍କୁ ଆପଣଙ୍କର ବାକ୍ୟ ମଧ୍ୟରେ ଅବସ୍ଥିତ ରହିଥିବାର ଆମେ ଲକ୍ଷ୍ୟ କରିଥାଉ ଆଉ ତାଙ୍କ ବାକ୍ୟର ସକଳ ପ୍ରକାଶନ ଗୁଡ଼ିକ ଆମମାନଙ୍କର ଅତି ନିକଟରେ ଏତେବେଳେ ଉପନୀତ ହୋଇଅଛି ହେ ଜୀବିତ ଈଶ୍ୱରଙ୍କ ମଣ୍ଡଳୀ ଆପଣଙ୍କ ପାଦରେ ଭରା ଦେଇ ଠିଆ ହୋଇଯାଉ ଆଉ ଆପଣମାନଙ୍କ ହୃଦୟ ମଧ୍ୟରେ ଯାହା କିଛି ରହିଅଛି ତଦ୍ୱାରା ତାଙ୍କ ଉପରେ ବିଶ୍ୱାସ କରି ରହିଥାଉ ଚକ୍ରର ମଧ୍ୟଭାଗରେ ରହିଥିବା ସେହି ଛୋଟ ଚକ୍ରଟିକୁ ଦୂରତାର ସହିତ ଧରି ରଖିଥାଉ ଆଉ ଆପଣ ଯାହା କିଛି ସମ୍ପୂର୍ଣ୍ଣ କରିଥାନ୍ତି କାହିଁକି ତାର ପ୍ରତିଟି ସଞ୍ଚାଳନକ୍ଷମ ଶକ୍ତିକୁ ଏବଂ ପ୍ରତିଟି ପ୍ରଗତିର ଅବସ୍ଥାକୁ ଏହା ଆୟତ୍ତଧାନ କରି ରଖିଥାଉ ଆଉ ସବୁକିଛି ବିଚାର ଗୁଡିକ ଯାହାକି ଆପଣମାନେ ସମ୍ପୂର୍ଣ୍ଣ କରିଥାନ୍ତି ସେହି ସବୁ ବିଷୟ ଗୁଡିକ ଆପଣ ମଧ୍ୟରେ ରହିଥିବା ଦୃଢ଼ ଦୁର୍ଗଙ୍କ ଦ୍ୱାରା ଆୟତ୍ତାଧୀନ ହୋଇ ରହିଥାଉ ଯେହେତୁ ଏହି ସମୟରେ ଈଶ୍ୱର ଆପଣଙ୍କ ବାକ୍ୟ ସହିତ ସୁସ୍ଥିର ହୋଇ ରହିଅଛନ୍ତି ସନ୍ଧ୍ୟାକାଳ ଜ୍ୟୋତି ସମୟରେ ଆଲୋକଟିକୁ ଦେଖାଉଅଛନ୍ତି ବାଦୁଡ଼ିର ଅନ୍ଧତ୍ୱ ପଣିଆଠି ଆପଣମାନେ ଆଲୋକକୁ ଜଳାଇ ଦେଇ ପାରିଥାନ୍ତି ଆଉ ସେ ବାଦୁଡ଼ିଟି ବାଦୁଡ଼ି ଏପରି ଭାବରେ ଅନ୍ଧ ହୋଇଯାଇଥାଏ ଯେ ତାହା ଆଉ ଉଡି ପାରିନଥାଏ ସେହି ଅବଜ୍ଞାତ ପେଚାଟି ତଥା ସେହି ସକଳ ନିଶାଚର ପ୍ରାଣୀଗଣ ଏବଂ ସେପରି ଅନ୍ୟାନ୍ୟ ପ୍ରାଣୀଗଣ ମଧ୍ୟ ପକ୍ଷୀଗଣ ମଧ୍ୟ ଏବଂ ପ୍ରାଣୀଗଣ ସେମାନେ ଦିନବେଳେ ଦେଖିପାରିନଥାନ୍ତି
ଆଲୋକର ପରିଚୟଟି ଯେ କିପରି ଅଟେ ତାହାକୁ ସେମାନେ ଜାଣିନଥାନ୍ତି ଯେହେତୁ ସେମାନେ ଦେଖିପାରିନଥାନ୍ତି
ଆଉ ସନ୍ଧ୍ୟାକାଳ ଦୀପ୍ତିଟି ପରିଚୟକୁ ଆସିଅଛି ଆଉ ସନ୍ଧ୍ୟାକାଳ ଦୀପ୍ତିଟି ପରିଚୟ ହୋଇଅଛି ପ୍ରତ୍ୟେକ ଦୃଷ୍ଟାନ୍ତ ଯେକୌଣସି ସ୍ଥାନକୁ ଆମେ ଯାଇଥାଉ ନା କାହିଁକି ପ୍ରକୃତି ମଧ୍ୟରେ ବାଇବଲରେ ସେ ମୂର୍ତ୍ତିଟି ଯାହାକି ଦାନିଏଲ ଦେଖିଥିଲେ ଆଉ ସେହି ସମୟ ରାଜା ଜଣକ ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ତାହାକୁ ଦର୍ଶନ କରିଥିଲେ ତଥା ସେହି ସକଳ ଦର୍ଶନ ଗୁଡିକୁ ମଧ୍ୟ ଦେଖିଥିଲେ ପ୍ରତ୍ୟେକ ଜଣ ପ୍ରତିଟି ନମୁନା ପ୍ରତିଟି ଚାଳନା ଶରୀର ମଧ୍ୟ ପ୍ରତିଟି ସ୍ଥାନ ପ୍ରତ୍ୟେକ ସ୍ତରରେ ଆମମାନଙ୍କୁ ନିରବଚ୍ଛିନ୍ନ ଭାବରେ ଆମେ ବାସ କରୁଥିବା ଅବସ୍ଥାକୁ ଦେଖାଇଥାଏ ଏହାଠାରୁ ବଳି ଅଧିକ କିଛି ଯୋଗ୍ୟ ଚାଳନା ଆଉ ପରିଚୟକୁ ଆସି ନପାରେ
ବେଶ୍ରୀଙ୍କ ଦ୍ୱାରା ପ୍ରେମର ଯୁଗଟି ସେତେବେଳେ ଦୃଷ୍ଟିଗୋଚର ଆସିଥିଲା ଆଉ ତା ହସ୍ତର ଚାଳନା ଯୁଗ ପରି ପରିଚିତ ଥିଲା
ଲୁଥରଙ୍କର ଚାଳନା ସମୟଟି ଆସିବାକୁ ଦେଖାଯାଇଥିଲା ବେଶ୍ରୀଙ୍କ ପ୍ରେମର ଯୁଗଟି ତାହା ଥିଲା ଏବଂ ମଣ୍ଡଳୀଟି ପ୍ରେମର ଏକ ସର୍ବଶ୍ରେଷ୍ଠ ବିଷୟକୁ ଲାଭ କରିଥିଲା ସେମାନେ ସମସ୍ତ ଜଗତକୁ ଧର୍ମ ପ୍ରଚାରକଙ୍କୁ ପ୍ରେରଣ କରିଥିଲେ ତାର ପୂର୍ବରୁ ରହିଥିବା ଯୁଗ ଗୁଡିକ ଭଳି ଆଉ ବିରାଟ ଧରଣର ଚାଳନା ଗୁଡିକୁ ତାହା କାର୍ଯ୍ୟକାରୀ କରିଥିଲା ତତ୍ପରେ ପେଣ୍ଟିକୋଷ୍ଟା ଯୁଗଟି ପରିଚୟକୁ ଆସିଥିଲା ସେତେବେଳେ ବିଭିନ୍ନ ଧରଣର ଅଙ୍ଗୁଳି ଗୁଡିକ ଏବଂ ଅନ୍ୟାନ୍ୟ ଅଙ୍ଗ ଗୁଡିକ ଦୃଷ୍ଟିକୋଣ ଆସିଥିଲା ସେହି ପେଣ୍ଟିକୋଷ୍ଟାଲ ଯୁଗରେ ଜିହ୍ୱା ଗୁଡିକ ଏବଂ ନାକଟି ତଥା ଅନ୍ୟାନ୍ୟ ଇନ୍ଦ୍ରିୟ ଗୁଡିକ ଦୃଷ୍ଟିକୁ ଆସିଥିଲା
ବର୍ତ୍ତମାନ ଏହା ଚକ୍ଷୁ ଗୁଡିକର ସମୟ ଅଟେ ଆଉ ଚକ୍ଷୁଟି ଯଦି ଦେଖିବାରେ ସକ୍ଷମ ହୋଇନଥିଲା ତେବେ ଆଲୋକ ତଥା ଦୃଷ୍ଟିଶକ୍ତିର କଣ ଆବଶ୍ୟକତା ରହିଥିଲା ଦେଖିବା ନିମନ୍ତେ ସର୍ବପ୍ରଥମେ ଚକ୍ଷୁର ଆବଶ୍ୟକତା ରହିଅଛି ଆଉ ତାହା ଯେତେବେଳେ ପରିଚିତ ହୋଇଥାଏ ସେତେବେଳେ ସେ ସପ୍ତ ମୋହର ଗୁଡିକୁ ଖୋଲିଥିଲେ ଆଉ ସନ୍ଧ୍ୟାର ଦୀପ୍ତିଟିକୁ ପ୍ରଘଟ କରିଥିଲେ ଆଉ ମଣ୍ଡଳୀର ଯୁଗ ଗୁଡିକର ମଧ୍ୟରେ ଲୁକ୍କାୟିତ ହୋଇଥିବା ଗୁପ୍ତ ରହସ୍ୟ ଗୁଡିକୁ ପରିଚିତ କରାଇଥିଲେ ଏବଂ ପ୍ରକାଶିତ ବାକ୍ୟର 10:1-7 ପଦରେ ସେ ଯେପରି ପ୍ରତିଜ୍ଞା କରିଥିଲେ ବର୍ତ୍ତମାନ ସେଗୁଡିକୁ ପ୍ରକାଶିତ କରିଥିଲେ ଏଠାରେ ବାକ୍ୟର କେନ୍ଦ୍ରସ୍ଥଳରେ ଥାଇ ଆମମାନେ
সুস্থ ভাবে রয়েছ আর বাক্যটি যীশুখ্রীষ্ট দ্বারা আম নিকটে প্রকটিত হয়েছে সেই হেতু ঈশ্বর বাক্য অটে তবে তো ঈশ্বর হি বাক্য অটে সুতরাং তাঁর অধীনস্থ ব্যক্তিগণ হয়ে রয়ে থাকে আমাদের লেখক অতি নিকটবর্তী হয়ে চলপ্রচল করা উচিত অটে এ বুঝবা নিমন্তে সেপরি করা হি আবশ্যক অটে প্রকটিত হওয়ার নিমন্তে তাকে সম্পন্ন করা হি অ হে প্রভু মতো করা ভাল কেউ কার্যটি আপনার মো দ্বারা করা ইচ্ছা করতে যদি প্রচার ক্ষেত্র কু যাই মতো সুসমাচার করা বাঞ্ছনীয় অটে তাহা মু করবি কিংবা ঘরে চুপ করে বসে রহবি তাহলে কি প্রকার ধরনের কার্যটি অটে সে কিছু যায় আসে না যদি মতো জন উত্তম স্ত্রীটি হওয়ার অত জন উত্তম স্বভাব বিশিষ্ট মা হওয়ার অদি মতো অন্য কিছু হওয়ার অনেক তাহাই যা কি আপনার মো দ্বারা ইচ্ছা করতে সে কার্য মতো করা হি অ যে কৌশি কার্য অটে না কী যদি মতো জন জন কৃষক হওয়ার হি অদি মু হে প্রভু তাহলে কৌশি প্রকার কার্য অটে না কী মু কেউ কার্যটি করে বলে আপনার ইচ্ছা করতে তাহা সে সাউলঙ্কর প্রশ্নটি নথিলা কি যে সেখানে এপরি চিৎকার করে পচারিলে প্রভু মু কন করে বলে আপনার ইচ্ছা করছন্তি সে তো আপনার যাত্রা পথে লে মন্ডলীর সকল বিশ্বাসীগণ কু কারাগারে নিক্ষেপ করা যাত্রা করুলে তথাপি পরমুহূর্তরে সে চিৎকার করে পচারিলে মু কন করে বলে আপনার ইচ্ছা করতে যেতবে জ্যোতিটি তেজময় হয়ে চমকি উঠি আগ্নির এক বিরাট স্তম্ভ পরি তা বিদ্যমান হয়ে রয়েছিল সেতবে সে পচারিলে মু কন করে বলে আপনার ইচ্ছা করতে চিন্তা করতু শেষ করা যা সময় তাহা এক সর্বোৎকৃষ্ট বাক্যর সমতুল অটে তে পচারন্তু হে প্রভু মু কন করে বলে আপনার ইচ্ছা করতে যেতবে ধর্মশাস্ত্র এই প্রতিজ্ঞা গুড়ি সফল হেউথবার মু লক্ষ্য করুছি সেতবে হে প্রভু মু কন করি বলে আপনার ইচ্ছা করতে আসন্তু নিজ নিজের মস্তক গুড়ি অবনত করা আপন মান মধ্যে প্রত্যেক জন আপনার হৃদয় গুড়ি অনুসন্ধান করতু বলে তথা এই প্রশ্ন পচারন্তু বলে মু প্রত্যেক অনুরোধ করে যে হে প্রভু মু কন করে বলে আপনার ইচ্ছা করতে আপন মানে সদস্যগণ রাষ্ট্র এক প্রান্ত আরম্ভ করে অন্য প্রান্ত পর্যন্ত আপন মানে যে দূরভাষ যন্ত্র প্রসারণ মাধ্যমে অনেক আপন মানে নিজ নিজের মস্ত গুড়ি অবনত করতু আচারন্তু হে প্রভু মু কন করে বলে আপনার ইচ্ছা করতে আমি মানে যে যুগান্তর দিন মানুষ অবস্থান করেছু বুঝু থাকা সময় এবং শেষ সময়ের মধ্যে যে পদার্পণ করেছু ধ্যান করা সময় আহলে ত্রুটিহীন ভাবে আমুখে রয়েছে পুরো পরিষ্কার ভাবে প্রকটিত হয়েছি ধ্যান করা সময় মু কন করে বলে আপনার ইচ্ছা করতে প্রেমময় ঈশ্বর সেমানে আপনার সেই প্রশ্নটি যেতবে পচারুছন্তি মু স্বয়ং এতবে পচারে আপনার পচারি থাকে হে প্রভু মু কন করে বলে আপনার মো নিমন্তে ইচ্ছা করবে যেতবে মু হৃদয়ঙ্গম করে যে প্রতিদিন হিসাব দেওয়া নিশ্চিত হয়ে রয়েছি হে প্রভু আপনার মতো প্রতিদিন ঠিক সেইপর ভাবে জীবন ধারণ করা নিমন্তে সাহায্য করবে তবে যা আপনার মহিমা ও সম্মান নিমন্তে বিচারযোগ্য হব রাষ্ট্রর এক প্রান্তর নেই অন্য প্রান্ত পর্যন্ত শ্রবণ করুথিবা শ্রোতাগণ মধ্যে প্রত্যেক জন আপনার সাহায্য করবে আর সেমানে যে মানে এই আরাধনালয়ের মধ্যে উপস্থিত অছন্তি পুনি আমি মানে আপনার হৃদয় গুড়ি যেতবে অনুসন্ধান করে থাও এবং কই থাও হে প্রভু মু কন করে বলে আপনার ইচ্ছা করতে হে প্রভু আপনার রাজ্যক বিস্তার করা নিমন্তে আপনার উদ্দেশ্য প্রসারিত করা নিমন্তে মু কন করে পারে প্রভু এই দান করন্তু আমমানকু সন্ধান করন্তু আমমান হৃদয় গুড়ি অনুসন্ধান করন্তু আও আমমান পরীক্ষা করে দেখন্তু পুনি আমমানক মধ্যে অধর্মর কোনসি বিশ্বাস রহিথায়ে কোনসি স্বার্থপরতার ভাবনা কোনসি মন্দ কল্পনা কিংবা বিচার গুড়ি যদি কিছু থাকে হে প্রভু আপনার পুত্রক রক্ত দ্বারা আমমান সেতু নির্মল করে দিয়ন্তু সে যীশুখ্রীষ্ট রক্তরে যাহাকু তাঙ্কর মৃত্যু ও পুনরুত্থানর অংশধনর অংশধন প্রমাণ সহিত আমরা গ্রহণ করে থাও আর সে যে সাধন করে বিশ্বাস করুক যোগ ধার্মিক স্বরূপ হয়ে অছু পুনি পরিত্রাণ যে যোজনাটি আপনার আমার দান করেছেন তাহা আমার আমাদের সাদরে গ্রহণ করে থাও পিতা এই দিবস দান করা যাই সন্দেশ নিমন্তে আমি আপনার ধন্যবাদ দিয়ে যা আমরা বিশ্বাস করে থাও আর সহিত আমাদের দৃঢ়তার সহিত রই থাও পুনি যে আপনার বাক্য ও আপনার সন্দেশ অটে তাহলে অবগত হয়ে যোগ যেপর দৃঢ়তা ଆଦର କରିଥାଉ। ଅନ୍ୟ ପ୍ରଚାରକଙ୍କ ମଧ୍ୟରେ ଏକ ପ୍ରକାର ଭିନ୍ନତାର ଭାବନାକୁ ଉତ୍ପନ୍ନ କରିବା ନିମନ୍ତେ ନୁହେଁ, ମାତ୍ର ଯୀଶୁଙ୍କ ଠାରୁ ବଳି ଯୋଗ୍ୟ ବ୍ୟକ୍ତିଟିଏ ହେବାର ଚେଷ୍ଟା କରିବା ଅଭିପ୍ରାୟରେ, ଯିଏକି ଆମମାନଙ୍କର ଆଦର୍ଶ ସ୍ୱରୂପ ଅଟନ୍ତି। ପ୍ରେମମୟ ଈଶ୍ୱର ରୁମାଲ ଗୁଡ଼ିଏ ଏଠାରେ ରଖାଯାଇଅଛି, ପୁଣି ପ୍ରତିଟି ସ୍ଥାନରେ ପୀଡିତ ବ୍ୟକ୍ତିଗଣ ରହିଅଛନ୍ତି। ଆଉ ମୁଁ ତ ସ୍ୱୟଂରୁ ଅଟେ, ପ୍ରଭୁହେ ମୁଁ ଥକିତ ଅଟେ ଏବଂ ବ୍ୟଗ୍ର ଅଟେ, ଏହି ପ୍ରାତଃକାଳରେ ସେପରି ଧାରଣ ଅଟେ। ପ୍ରଭୁହେ ଆପଣ ଯେ ଆମମାନଙ୍କୁ ସାହାଯ୍ୟ କରିବେ, ଏଥିପାଇଁ ମୁଁ ପ୍ରାର୍ଥନା କରେ। ସାହାଯ୍ୟ ଓ ଶକ୍ତି ପାଇବା ଅଭିଳାଷରେ ଆମମାନେ ଆପଣଙ୍କ ଆଡ଼କୁ ଲୟ ଲଗାଇ ରହିଥାଉ। ଆପଣ ଆମମାନ ବଳ ସ୍ୱରୂପ ଅଟନ୍ତି। ହେ ପ୍ରଭୁ, ଆପଣ ତ ଅନେକଙ୍କୁ ସାହାଯ୍ୟ କରିଥିଲେ। ସେଦିନ ସେଠାରେ ଅରଣ୍ୟ ମଧ୍ୟରେ ଚିନ୍ତା କରୁଥିବା ଦ୍ୱାରା ଭ୍ରମଣ କରୁଥିବା ସମୟରେ ଭାଇ ବ୍ୟାଙ୍କ ଉଡ୍ସଙ୍କ ସହିତ ତା ମଧ୍ୟ ବୁଲୁଥିବା ସମୟରେ ଯେତେବେଳେ ଚିକିତ୍ସକଗଣ ତାଙ୍କର ହୃତ୍ପିଣ୍ଡଟି ଏପରି ଯନ୍ତ୍ରଣା ପ୍ରଦାନ କରିଥିଲା ଯେ ସେ ଆଉ ଚାଲି ବୁଲି ପାରିନଥିଲେ, ତତ୍ପରେ ମୁଁ ଯେ କିପରି ଅନୁଭବ କରିଥିଲି ତାହାକୁ ଚିନ୍ତା କରିବା ନିମନ୍ତେ ସେହି ଦର୍ଶନଟିକୁ ଲାଭ କରିବା ଉତ୍ତାରେ ପାହାଡ଼ ଗୁଡ଼ିକର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ସେଠାରେ ଥିବା ବିଷୟ ଗୁଡ଼ିକୁ ମୁଁ ମୋଟେ ଜାଣିନଥିଲି। ମୋତେ ସେହି ସିଂହର ସାମ୍ନା କରିବାକୁ ଅଛି, ଆଉ ସିଂହଟି ଯେ ହତ ହୋଇଅଛି ତାହାକୁ ସଚକ୍ଷରେ ମୋତେ ଦେଖିବାକୁ ଅଛି। ଆଉ ସେହି ସ୍ଥାନଟି ଆଡ଼କୁ ଯାଉଥିବା ସମୟରେ ତଥା ସେତେବେଳେ ଟ୍ୟୁସନ ଅଞ୍ଚଳରେ ଠିଆ ହୋଇ ରହିଥିବା ସମୟରେ ଅର୍ଥାତ୍ ଫୋରସଙ୍କର ଜଳଖିଆ ଦୋକାନରେ ଠିଆ ହୋଇଥିଲି, ଆଉ ତାଙ୍କର ପ୍ରଶସ୍ତ ପରିଧେୟ ବସ୍ତ୍ରକୁ ଜୀର୍ଣ୍ଣ ଅବସ୍ଥାରେ ଥିବାର ଏବଂ ତାଙ୍କ ଚକ୍ଷୁକୁ ମୁଦ୍ରିତ ଅବସ୍ଥା ଥିବା ଦେଖିଥିଲି। କହିଥିଲି, ହେ ଈଶ୍ୱର, ଆପଣ ଦର୍ଶନଟି ଯଦି ଦେଖାଇ ପାରନ୍ତି ତେବେ ସିଂହଟି ଯେ କେଉଁ ସ୍ଥାନରେ ଅଛି ତାହାକୁ ନିଶ୍ଚିତ ରୂପେ ଭାଇ ଉଡ୍ସକୁ ଦେଖାଇ ଦେଇପାରନ୍ତି। ତତ୍ପରେ ଏପରି ଏକ ନିର୍ଦ୍ଦେଶ ଆସିଥିଲା, ତାଙ୍କ ଉପରେ ଆପଣ ହସ୍ତଦୟକୁ ରଖିଦିଅ। ଆଉ ଆଜି ସେଠାରେ ଉପସ୍ଥିତ ଅଛନ୍ତି ଆମମାନଙ୍କ ଶ୍ରଦ୍ଧେୟ ବ୍ୟାଙ୍କ ଭାଇ ଏଠାରେ ପୁନଃ ଉପସ୍ଥିତ ଅଛନ୍ତି, ଅତି ସବଳ ଅଟନ୍ତି, ଆଉ ସେହି ପାହାଡ ଗୁଡ଼ିକୁ ବିନା ବାଧାରେ ଚଢ଼ନ୍ତି ଓ ଓହ୍ଲାଇଥାନ୍ତି। ହେ ପ୍ରେମମୟ ଈଶ୍ୱର, ଆମମାନେ କିପରି ଭାବରେ ଆପଣଙ୍କୁ ଧନ୍ୟବାଦ ଦେଇପାରୁ। ଆଉ ଆପଣ ଭାଇ ଉଡ୍ସଙ୍କ ପ୍ରତି ଯେପରି ବିଶ୍ୱସନୀୟ ଈଶ୍ୱର ବୋଲି ଦେଖାଇ ଅଛନ୍ତି, ସେହିପରି ବିଶ୍ୱସ୍ତ ଈଶ୍ୱର ଆମମାନେ ପ୍ରତ୍ୟେକ ନିମନ୍ତେ ଅଟନ୍ତି। ଆପଣ ଯେ ତାଙ୍କୁ ସ୍ନେହ କରନ୍ତି ଏହା ମୁଁ ଜାଣେ, କାରଣ ସେ ଆପଣଙ୍କ ଜଣେ ଅତି ବିଶ୍ୱସ୍ତ ଏବଂ ସଚ୍ଚୋଟ ଦାସ ଅଟନ୍ତି। ହେ ପ୍ରେମମୟ ଈଶ୍ୱର, ମୁଁ ପ୍ରାର୍ଥନା କରେ ଯେ ଆପଣ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ସହିତ ଉତ୍ତମ ବ୍ୟବହାର ଦେଖାଇବେ, ଆଉ ଆମମାନ ପାପ ଗୁଡ଼ିକୁ କ୍ଷମା କରିବେ ତଥା ଆମମାନଙ୍କ ଶରୀର ଗୁଡ଼ିକରୁ ସମସ୍ତ ବ୍ୟାଧି ଗୁଡ଼ିକୁ ସୁସ୍ଥ କରିଦେବେ। ହେ ପ୍ରଭୁ, ଦିନ ପରେ ଦିନ ଆପଣ ଆମମାନଙ୍କୁ ଆପଣଙ୍କ ଠାରୁ ଅଧିକ ଆହୁରି ଅଧିକ ଯୋଗ୍ୟବନ୍ତ ବ୍ୟକ୍ତି ରୂପେ ପ୍ରସ୍ତୁତ କରନ୍ତୁ, ଯେତେବେଳେ ପର୍ଯ୍ୟନ୍ତ ଆମମାନେ ଯୀଶୁଖ୍ରୀଷ୍ଟଙ୍କ ଯୋଗ୍ୟ ସାଦୃଶ୍ୟର ପରିଚୟକୁ ଲାଭ କରି ନ ନେଉ। ହେ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ। ଆପଣ ଯେତେବେଳେ ଆମମାନଙ୍କର ହୃଦୟ ଗୁଡ଼ିକୁ ଯେ ଅନୁସନ୍ଧାନ କରି ସାରିଅଛନ୍ତି ଏପରି ମୁଁ ଭରସା କରିଥାଏ, ଆଉ କଣ ଯେ କରିବାକୁ ଅଛି ତାହା ଆମମାନେ ଜାଣୁ। ପୁଣି ଯୀଶୁଙ୍କ ନାମରେ ଆପଣ ଯେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଏହା ଆମମାନେ ନିବେଦନ କରିଥାଉ। ଆଉ ଆମମାନେ ଆପଣମାନଙ୍କର ମସ୍ତକ ଗୁଡ଼ିକୁ ଏତେ ଅବରୋଧ କରି ରଖିଅଛୁ। ଏଠାରେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଅଛନ୍ତି କି କିମ୍ବା ବାହାରେ ସେହି ସ୍ଥାନରେ ରାଷ୍ଟ୍ର ବିଭିନ୍ନ ସ୍ଥାନରୁ ଦୂରଭାଷ ଯନ୍ତ୍ର ପ୍ରସାରଣ ମାଧ୍ୟମ କ୍ଷେତ୍ରରେ ଯେପରି ଅଛନ୍ତି କି ଯିଏକି କେବଳ ଏପରି ଚିନ୍ତା କରିପାରନ୍ତି, ଯେତେବେଳେ ଆମମାନେ ପ୍ରାର୍ଥନା କରୁଅଛୁ ଆଉ ଆପଣମାନଙ୍କ ମସ୍ତକ ଯେତେବେଳେ ଅବରୋଧ ହୋଇ ରହିଅଛି ସେତେବେଳେ ଈଶ୍ୱରଙ୍କ ଆଡ଼କୁ ଆପଣଙ୍କ ହସ୍ତଗୁଡ଼ିକୁ ଯେତେବେଳେ ଉଠାନ୍ତୁ, ତାହା ହିଁ ସବୁକିଛି ବିଷୟ ଆପଣ କରିପାରନ୍ତି। ଆଜିର ପ୍ରାତଃକାଳରେ ଏହି ସ୍ଥାନଟି ଲୋକାରଣ୍ୟ ଅଟେ। ଈଶ୍ୱରଙ୍କ ଆଡ଼କୁ ନିଜର ହସ୍ତ ଉଠାନ୍ତୁ ଆଉ କୁହନ୍ତୁ, ହେ ପ୍ରଭୁ, ମୋତେ ଯୀଶୁଙ୍କ ଠାରୁ ଆହୁରି ଅଧିକ ଯୋଗ୍ୟବନ୍ତ ରୂପେ ପ୍ରସ୍ତୁତ କରନ୍ତୁ। ମୁଁ ଯୀଶୁଙ୍କ ଠାରୁ ଆହୁରି ଯୋଗ୍ୟ ବ୍ୟକ୍ତି ହେବାକୁ ଇଚ୍ଛା କରେ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ବାହାରେ ରାଷ୍ଟ୍ରଟିର ମଧ୍ୟରେ ତଥା ରାଷ୍ଟ୍ର ଗୋଟିଏ ପ୍ରାନ୍ତରୁ ନେଇ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ହସ୍ତ ଗୁଡାକ ସବୁଆଡେ କେବଳ ଦେଖିବାକୁ ମିଳିଥାଏ, ଏକ ଉତ୍ତମ ଧରଣ ସମାବେଶ ଅଟେ। ଆହୁରି ମଧ୍ୟ ମୋର ହସ୍ତ ଉପରେ ଗୋଟି ଅଛି, ମୁଁ ଯୀଶୁଙ୍କ ଠାରୁ ଆହୁରି ଅଧିକ ଯୋଗ୍ୟ ବ୍ୟକ୍ତି ହେବାକୁ ଚାହେଁ। ହେ ପ୍ରଭୁ, ମୋତେ ଅନୁସନ୍ଧାନ କରି ଦେଖନ୍ତୁ, ଆଉ ମୋ ଠାରେ କୌଣସି ଅଧର୍ମ ଭାବନା ଅଛି କି ନାହିଁ ତାହାକୁ ଖୋଜି ଦେଖନ୍ତୁ, ଆଉ ତାହାକୁ ବାହାରକୁ କାଢି ପକାନ୍ତୁ। କିପରି ଆମମାନେ ଅନେକ ସମୟ ଧରି ଏଠାରେ ଉପସ୍ଥିତ ରହିଅଛୁ, ତଥାପି ଆପଣମାନେ ଯାହା କିଛି ଅଟନ୍ତି ନା କାହିଁକି ସେହି ବ୍ୟବସ୍ଥାର ସହିତ ଆମମାନେ ଆପଣମାନଙ୍କୁ ଛାଡି ଦେଉଅଛୁ। ଯଦ୍ୟପି ଆପଣମାନେ ଯେ କିପରି ଧରଣ ଅଟନ୍ତି ଏଥିପାଇଁ କିଛି ଜାୟସ ନାହିଁ, ଅର୍ଥାତ୍ କେତେ ଯେ ଧନୀ, କେତେ ଯେ ଗରିବ, କେତେ ଯୁବକ, କେତେ ଯେ ବୃଦ୍ଧ ଅଟନ୍ତି ସେଥିରେ କିଛି ଜାୟସ ନାହିଁ। ଗତକାଲି ସେଠାରେ ଅତି ସାଧାରଣ ଧରଣର ଏକ ଛୋଟ ଦଳଟିଏ ଲୋକମାନଙ୍କ ପାଇଁ ଦେଖାଯାଉଥିଲା, ଲୋକମାନଙ୍କ ସହିତ ସେଠାରେ ଠିଆ ହୋଇଥିଲି, ପାହାଡ ଉପରର ଭାଗରେ ଏକ ସ୍ଥାନରେ ଉପସ୍ଥିତ ଥିଲି, ଫଟକଟିର ଉପରି ଭାଗରେ ଠିଆ ରହିଥିଲି। ସେଠାରେ ଏକ ମଧ୍ୟବିତ୍ତ ପରିବାର ଥିଲେ। ଦୀର୍ଘ ସମୟ ଧରି କେଇଜଣ ବ୍ୟକ୍ତିଙ୍କ ସହିତ ମୁଁ ଈଶ୍ୱରଙ୍କ ବିଷୟରେ କଥାବାର୍ତ୍ତା କରୁଥିଲି। ସେଠାକୁ ତାଙ୍କର ପତ୍ନୀ ସାତ କିମ୍ବା ଆଠ ଜଣ ସନ୍ତାନଙ୍କୁ ସଂଗ୍ରହ ଧରି ସେଠାକୁ ଆସିଥିଲେ। ସେ ମଧ୍ୟ ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟକ୍ତି ଥିଲେ ଆଉ ଦିନ ମଧ୍ୟରେ କେବଳ ଅଳ୍ପ କିଛି ଡଲାର ଉପାର୍ଜନ କରିବା ଭଳି କୌଣସି କାର୍ଯ୍ୟକୁ କରୁଥିଲେ। ଆଉ କେହି ଜଣେ ବ୍ୟକ୍ତି ତାଙ୍କୁ ବାହ୍ୟ ଡମ୍ବର କରୁଥିବା ଯୋଗୁଁ ଛାଡି ଦେଇଥିଲେ। ଆଉ ସେଠାରେ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ ଆଉ ସେ ସନ୍ତାନ ପ୍ରସବ କରିବାର ପ୍ରତିକୂଳ ଅବସ୍ଥାକୁ ପହଞ୍ଚି ସାରିଥିଲେ। ଆଉ ସେଠାରେ ତାଙ୍କ ହସ୍ତ ଏକ ବଡ଼ ଧରଣର ଟାଙ୍ଗିଆ ଥିଲା ଆଉ ତାହାକୁ ତଳେ ଖସିବା ନିମନ୍ତେ ସେ କାଠଟିକୁ କାଟୁଥିଲେ। ଶିଶୁ ସନ୍ତାନଟିଏ ଗୋଟିଏ ପାଖର କାଖରେ ଧରିଥିଲେ ଆଉ ଅନ୍ୟ ହସ୍ତରେ କାଠଟିକୁ ଭିଡୁଥିଲେ ଆଉ ସେହି କାଠଟି କାଟିବା ନିମନ୍ତେ ତଳକୁ ଓହ୍ଲାଇ ଆସିଥିଲେ ଯେପରିକି ତଦ୍ୱାରା କିଛିଟା ଜାମୁକଳି କିଣିପାରନ୍ତି ଆଉ ସମସ୍ତ ଥଣ୍ଡା ଋତୁରେ କ୍ଷୁଧାକୁ ନିବାରଣ କରି ଜୀବନ ନିର୍ବାହ କରିପାରନ୍ତି। ଓହୋ, ତାଙ୍କ ପାଇଁ ଆମେ କେତେ ଦୁଃଖିତ ହୋଇନଥିଲୁ। ଭାଇ ଉଡ୍ସ ଓ ମୁଁ ଚାଲି ଯାଇଥିଲୁ। ଆମେ ଚାଲି ଯାଇ ଟ୍ରକ୍ଟିଏ ଆଣିଥିଲି ଆଉ ସେଠାକୁ ଚାଲି ଆସି ତାଙ୍କ ନିମନ୍ତେ କାଠ ଗୁଡ଼ିକୁ କାଟିଥିଲୁ ଆଉ ସେଗୁଡ଼ିକୁ ନେଇ ଆସିଥିଲୁ। ସେ ସେଇ କୃତଜ୍ଞ ଭରା ସେହି ଗରିବ ମହିଳାଟି ସେଠାରେ ସେ ନିଶ୍ଚଳ ଅବସ୍ଥାରେ ଠିଆ ହୋଇ ରହିଥିଲେ। ତାଙ୍କର ଅବସ୍ଥା ନିମନ୍ତେ ମୁଁ ବହୁତ ଦୁଃଖିତ ହୋଇଥିଲି ଆଉ ସେମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବାରେ ଲାଗି ଯାଇଥିଲୁ। ତାଙ୍କର ଶିଶୁ ସନ୍ତାନଟି ମିରିକି ବାତରେ ଆକ୍ରାନ୍ତ ହୋଇଥିଲା। ଆମେ ଯାଇଥିଲୁ ଆଉ ତା ପାଇଁ ପ୍ରାର୍ଥନା କରିଥିଲୁ ଏବଂ ଈଶ୍ୱର ତାକୁ ସୁସ୍ଥ କରିଦେଇଥିଲେ। ଆଉ ସେଦିନ ତାଙ୍କର ସ୍ୱାମୀ ଅନ୍ତର୍ବୃଦ୍ଧି ରୋଗରେ ଆକ୍ରାନ୍ତ ହୋଇଥିଲେ ଆଉ ପାଖକୁ ଆସିଥିଲେ। ମୁଁ ତାଙ୍କ ସହିତ କଥାବାର୍ତ୍ତା କରିଥିଲି। ସେ ଧୂମ୍ରପାନ କରୁଥିଲେ। ସେମାନେ ମଧ୍ୟରୁ ଉଭୟ ଧୂମ୍ରପାନ କରୁଥିଲେ। ସେ ଧୂଆଁପତ୍ର ସେବନ କରୁଥିଲେ ଆଉ ସେ ତାର ଅଭ୍ୟସ୍ତ ହୋଇଯାଇଥିଲେ। ଅତି ବିଚକ୍ଷଣ ଦଳର ଜଙ୍ଗଲୀ ଲୋକ ଗୁଡାକ ଥିଲେ ଆଉ ଏହା ବିଷୟରେ ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରୁଥିଲି। ଗତକାଲି ମୁଁ ଯେତେବେଳେ ଜଙ୍ଗଲ ମଧ୍ୟକୁ ଯାଇଥିଲି ତାହା ପ୍ରାୟ ଦିବସ ସମୟ ଥିଲା। ସେଠାରେ ସେ ମୋ ପାଖକୁ ଚାଲି ଆସିଥିଲେ। ଆପଣ ହସ୍ତଦ୍ୱୟକୁ ଦୌଡ଼ି କହିଥିଲେ, ଭାଇ ବିଲ୍, ମୁଁ ଜଣେ ପରିବର୍ତ୍ତିତ ମନୁଷ୍ୟ ଅଟେ। ସେ କହିଥିଲେ ମୁଁ ମୋର ସର୍ବଶେଷ ସିଗାରେଟ୍କୁ ପାନ କରିଥିଲି ଆଉ ମୁଁ ଈଶ୍ୱରଙ୍କ ତରଫରେ ଜଣେ ଲୋକ ଏତେବେଳେ ଅଟେ। ଆଉ ମହିଳା ଜଣକ ମଧ୍ୟ କହିଥିଲେ ଯେ ମୁଁ ମୋର ସର୍ବଶେଷ ସିଗାରେଟ୍କୁ ପାନ କରିସାରିଅଛି। ଓହୋ, ମଞ୍ଜିଟିଏ ରୋପଣ କରନ୍ତୁ। ଆମ୍ଭେ ହିଁ ପରମେଶ୍ୱର ତାହାକୁ ସେଚନ କରିଅଛୁ। ଆମ୍ଭେ ଦିବରାତ୍ର ତାହାକୁ ଜଳସେଚନ କରିବୁ, ନହେଲେ କେହି ଅନ୍ୟ ଜଣେ ବ୍ୟକ୍ତି ତାହାକୁ ଆମ୍ଭ ହସ୍ତରେ ଛଡ଼ାଇ ନେଇଯିବ। ହେ ପରମେଶ୍ୱର, ଏତେବେଳେ ଅନୁଗ୍ରହକାରୀ ହୁଅନ୍ତୁ। ଏହା ହିଁ ମୁଁ ପ୍ରାର୍ଥନା କରେ ଆଉ ଆମର ହୃଦୟର ଇଚ୍ଛା ଗୁଡ଼ିକୁ ସଫଳ କରନ୍ତୁ, ଯେହେତୁ ଆମର ହୃଦୟରେ ଆପଣଙ୍କ ସେବା କରିବାର ଭାବନା ରହିଅଛି। ହେ ପିତା, ସେମାନେ ସମସ୍ତେ ପ୍ରତ୍ୟେକ ସ୍ଥାନ ଲୋକମାନେ ଆପଣଙ୍କ ହସ୍ତରେ ଆଶ୍ରିତ ଅଟନ୍ତି। ସେମାନେ ଆପଣଙ୍କର ସନ୍ତାନ ଅଟନ୍ତି। କରୁଣାର ବାହୁଲ୍ୟତାର ସହିତ ସେମାନଙ୍କ ସଙ୍ଗରେ ବ୍ୟବହାର କରନ୍ତୁ। ପ୍ରଭୁ, ହେ ବିଚାର ସହିତ ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ସେପରି କରନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନେ ନିବେଦନ କରୁ, ଆମେନ୍। ଆପଣମାନେ ତାଙ୍କୁ ସ୍ନେହ କରନ୍ତି କି? ଆପଣ ସମ୍ପୂର୍ଣ୍ଣ ହୃଦୟ ସହିତ ସେପରି କରନ୍ତୁ। ଆଉ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ରୁମାଲ ଗୁଡ଼ିକୁ ରଖିଅଛନ୍ତି ସେଗୁଡ଼ିକୁ ଫେରସ୍ତ ନେଇଯାଇ ପାରନ୍ତି। ଆଉ ଯେତେବେଳେ ଆମମାନଙ୍କ ଉପାସନା ଗୁଡ଼ିକ ସେମାନେ କିଛିଟା ଯନ୍ତ୍ର ତାହାକୁ ଆରମ୍ଭ କରିଥାନ୍ତି, ଏପରି ବିଚାର କରିଥାଏ ସାତଟା ସମୟରେ କିମ୍ବା ସେପରି କିଛି ନିଶ୍ଚିତ ସମୟ ତାହା ଅଟେ। ଭାଇ ନେଭିଲ ତାହାର ସୂଚନା ପ୍ରଦାନ କରିବେ ଆଉ ତାହା ଯେ କେତେବେଳେ ଆରମ୍ଭ ହେବ କେବଳ ଅଳ୍ପ ସମୟ ସେ ତାହାକୁ ସୂଚିତ କରିବେ। ଆଉ ଆଜିର ପ୍ରାତଃକାଳରେ ବାପ୍ତିସ୍ମ ଦେବାର କିଛି ଅଛି କି ଯେପରିକି ଅନୁମାନ କରିଥାଏ? ଜଳ ପ୍ରସ୍ତୁତ କରାଯାଇ ରଖାଯାଇଅଛି ଆଉ କେହି ଯଦି ଏଠାରେ ଉପସ୍ଥିତ ଥାନ୍ତି ପୁଣି ଅଦ୍ୟାବଧି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ହୋଇନଥାନ୍ତି କାହିଁକି? ନିଶ୍ଚିତ ତାହା ତ ସେପରି ହିଁ ଅଟେ। ବାପ୍ତିସ୍ମର ଆରାଧନା ନିମନ୍ତେ ଜଳ ପ୍ରସ୍ତୁତ ହୋଇ ରହିଅଛି। ପ୍ରତ୍ୟେକ ସେବାକାରୀ ଭ୍ରାତାଗଣଙ୍କ ଉପସ୍ଥିତିକୁ ଆମମାନେ ସାନନ୍ଦର ସହିତ ଆଭାରୀ ପ୍ରଦର୍ଶନ କରିଥାଉ। ମୁଁ ଭାଇମାନଙ୍କୁ ଦେଖିଥାଏ। ଭାଇ ପାର୍ନେଲ, ଆପଣଙ୍କ ଆରାଧନାଟି କିପରି ଥିଲା? ତାହା ତ ଭଲରେ ବିଧିଥିଲା କି? ଆଉ ଭାଇ ମାର୍ଟିନ ଏବଂ ଓହୋ ଭାଇ ଲି ଭେଲି ତଥା ସେମାନେ ମଧ୍ୟ ଆହୁରି ଅନେକ ଏଠାରେ ଉପସ୍ଥିତ ଅଛନ୍ତି। ଓହୋ, ସବୁ ସ୍ଥାନରେ କେବଳ ସେବକଗଣ ହିଁ ଉପସ୍ଥିତ ଅଛନ୍ତି ଆଉ ବାକ୍ୟ ସହିତ ଥାଇ ଆପଣମାନେ ଆମମାନଙ୍କ ସହିତ ଯେ ସହଭାଗିତା ରଖୁଅଛନ୍ତି ଏହାକୁ ଆମମାନେ ସାଦରର ସହିତ ଆଭାରୀ ପ୍ରଦର୍ଶନ କରୁଅଛୁ। ହୋଇପାରେ ଆପଣମାନେ ସମ୍ଭବତଃ ଏହା ଉପରେ ମୋ ସହିତ ଯଥାର୍ଥ ରୂପେ ସମ୍ମତ ହୋଇ ନ ପାରନ୍ତି, ସେପରି କରିବାକୁ ମୁଁ କହେ ନାହିଁ। ଆପଣମାନେ ଦେଖନ୍ତୁ, ଆପଣମାନେ ଯେ ଏହାକୁ କେବଳ ବିଚାର କରି ଦେଖନ୍ତୁ, କେବଳ ତାହା ହିଁ ଅନୁରୋଧ ଅଟେ। ଆପଣମାନେ ମୋତେ ଯାହା କିଛି କହିଥାନ୍ତି ସେଗୁଡ଼ିକୁ ମୁଁ କେବଳ ବିଚାର କରି ଦେଖିଥାଏ। ସେବକଗଣ ନିଅନ୍ତି ତାପରେ ସେମାନେ ଏପରି କହିଥାନ୍ତି, ମୁଁ ତ ଏହା ସହିତ ସହମତ ନୁହେଁ। ତେବେ ହେ ମୋର ଭ୍ରାତା, ତାହା ତ ଉଚିତ ଅଟେ। ହଁ, କୌଣସି ଏକ ପୋଲର ଆପଣ ଜଣେ ମେଷପାଳକ ହୋଇପାରିଥାନ୍ତି, ଆପଣ ଯାହା ଇଚ୍ଛା କରିଥାନ୍ତି ତଦନୁସାରେ ଆପଣ ସେମାନଙ୍କୁ ଭୋଜନ କରାଇ ପାରନ୍ତି। ତଥାପି ମୁଁ ଯଥାସାଧ୍ୟ ବାକ୍ୟର ସହିତ ଉଚିତ ମନୋଭାବକୁ ପୋଷଣ କରିବାକୁ ଚେଷ୍ଟା କରିଅଛି, ଯେହେତୁ ଏମାନେ ଯେଉଁମାନେ କି ଈଶ୍ୱରଙ୍କ ନିମନ୍ତେ ମୋ ହସ୍ତରେ ସମର୍ପିତ ହୋଇଅଛନ୍ତି ତାହା ଏ ନିମନ୍ତେ ଅଟେ, ଯେହେତୁ ମେଷଗଣ ମେଷପଲର ଯୋଗ୍ୟ ଭୋଜନଟିକୁ ଆବଶ୍ୟକ କରିଥାନ୍ତି। ମୋହର ମେଷ ସବୁ ମୋହର ସ୍ୱର ଶୁଣନ୍ତି, ଆଉ ତାହା ସେହି ଭୋଜନଟି ଅଟେ ଯଦ୍ୱାରା ଆମେ ଜୀବିତ ରହିଥାଉ। ପ୍ରତିଟି ବାକ୍ୟ ଯାହାକି ମୁଖରୁ ନିର୍ଗତ ହୋଇଥାଏ ତଦ୍ୱାରା ଜୀବିତ ରହିଥାଉ। ସବୁକିଛି ସେପରି ତ ନୁହେଁ, କିମ୍ବା ବର୍ତ୍ତମାନ ଅଥବା ସେତେବେଳେ ଦତ୍ତ ବାକ୍ୟଟି ଏପରି ମଧ୍ୟ ନୁହେଁ, ମାତ୍ର ସେହି ପ୍ରତିଟି ବାକ୍ୟ ଯଦ୍ୱାରା ଜୀବିତ ରହିଥାଏ ଯାହାକି ଈଶ୍ୱରଙ୍କ ମୁଖରୁ ନିର୍ଗତ ହୋଇଥାଏ, ଆଉ ତାହା ସେହି ଯୋଗ୍ୟ ଭୋଜନ ଅଟେ ଯଦ୍ୱାରା ସାଧୁଗଣ ଜୀବିତ ରହିଥାନ୍ତି। ବର୍ତ୍ତମାନ ଆପଣମାନଙ୍କ ପାଦରେ ଫରିଆଦ ଦେଇ ଆସନ୍ତୁ, ଆମମାନେ ସମସ୍ତେ ଠିଆ ହୋଇଯିବା, ଯେତେବେଳେ ଆମମାନଙ୍କ ମସ୍ତକଗୁଡ଼ିକ ଆମେ ଅବନ୍ତ କରି ରଖିଅଛୁ। ଭାଇ ନେଭିଲ, ଆପଣ ନିକଟରେ ସେପରି କିଛି ସୂଚନା ଦେବା ପାଇଁ ଅଛି କି ଯାହାକି ଆପଣ ସେମାନଙ୍କୁ କହି ଶୁଣିବା ନିମନ୍ତେ ଇଚ୍ଛା କରନ୍ତି? ଭାଇ ମ୍ୟାନ କିଛି କହିବାକୁ ଚାହାନ୍ତି କି? ତେବେ ଯଥୋଚିତ ବିଷୟ ଅଟେ। ସମସ୍ତେ ଯଦି ଆଶ୍ୱସ୍ତି ଅନୁଭବ କରୁଥାନ୍ତି ତେବେ ଆମେନ୍ ବୋଲି କୁହନ୍ତୁ, ଉତ୍ତମ କଥା ଅଟେ। ଆସନ୍ତୁ ଆମମାନେ ଆପଣମାନେ ମସ୍ତକଗୁଡ଼ିକୁ ଅବନତ କରିବା। ମୁଁ ଭାଇ ଲି ଭେଲିଙ୍କୁ ଅନୁରୋଧ କରି କହିବାକୁ ଯାଉଛି, ଯଦି ସେ ଏହି ମଞ୍ଚ ନିକଟକୁ ଚାଲି ଆସିବେ କିମ୍ବା ସେ ଯଦି ସେପରି କରିପାରନ୍ତି, ଭାଇ ଲି ଆପଣ ଯଦି ଇଚ୍ଛା କରନ୍ତି ତେବେ ଆପଣ ଏହି ସ୍ଥାନର ସମୀପକୁ ଆସିପାରନ୍ତି, ଯଦି ଆପଣ ସେପରି କରିପାରନ୍ତି। ଭାଇ ଭେଲି ଏଠାସ୍ଥିତ ଆମମାନଙ୍କ ଜଣେ ଶ୍ରଦ୍ଧେୟ ଭାଇ ଅଟନ୍ତି, ପୁସ୍ତକ ଗୁଡ଼ିକର ଲେଖକ ମଧ୍ୟ ଅଟନ୍ତି, ଆଉ ସପ୍ତ ମଣ୍ଡଳୀର ଯୁଗ ନାମକ ପୁସ୍ତକଟିକୁ ସେତେବେଳେ ପ୍ରସ୍ତୁତ କରିବାରେ ଲାଗିଅଛନ୍ତି ଏବଂ ସପ୍ତ ମୋହର ଗୁଡ଼ିକର ସମାଚାର ଉପରେ ମଧ୍ୟ କାର୍ଯ୍ୟ କରୁଅଛନ୍ତି, ଆଉ ଅତିଶୀଘ୍ର ସେଗୁଡ଼ିକୁ ପ୍ରକାଶିତ କରିଦେବେ ଏପରି ଆଶା କରାଯାଇଥାଏ। ଉତ୍ତମ କଥା ଅଟେ। ଭାଇ ଲି ଭେଲି, ଈଶ୍ୱର ଆପଣଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ।